ଗଣନା ପୁସ୍ତକ ଏକ ପର୍ବ ଅନନ୍ତର ଲୋକମାନେ ମିଶ୍ର ଦେଶରୁ ବାହାର ହେବାର ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର ପ୍ରଥମ ଦିନରେ ସଦାପ୍ରଭୁ ସିନୟ ପ୍ରାନ୍ତରରେ ସମାଗମ ତମ୍ବୁ ମଧ୍ୟରେ ମୋସାଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀର ବଂଶ ଅନୁସାରେ ଓ ପିତୃଗୃହ ଅନୁସାରେ ଓ ନାମ ସଂଖ୍ୟାନୁସାରେ ପ୍ରତ୍ୟେକ ପୁରୁଷର ମସ୍ତକ ଗଣନା କର। 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଯେତେ ପୁରୁଷ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବାର ଯୋଗ୍ୟ ସେମାନଙ୍କ ସୈନ୍ୟାନୁସାରେ ତୁମ୍ଭେ ଓ ହାରଣ ସେମାନଙ୍କୁ ଗଣନା କର। ପୁଣି ପ୍ରତ୍ୟେକ ବଂଶରୁ ଏକ ଏକ ଜଣ ଅର୍ଥାତ୍ ଆପଣା ଆପଣା ପିତୃବଂଶର ପ୍ରଧାନ ଲୋକ ତୁମ୍ଭମାନଙ୍କର ସହକାରୀ ହେବେ। ଆଉ ଯେଉଁମାନେ ତୁମ୍ଭମାନଙ୍କର ସହକାରୀ ହେବେ ସେମାନଙ୍କର ନାମ ଏହି, ଯଥା ରୁବେନ ବଂଶର ସଦୟର ପୁତ୍ର ଇଲିସୁର, ସିମିଓନ ବଂଶର ସୁରି ସଦୟର ପୁତ୍ର ସଲୁମିଏଲ, ଜିହୁଦା ବଂଶର ଅମିନାଦବର ପୁତ୍ର ନହସୋନ, ଇସାହାକ୍ର ବଂଶ ସୁୟାର ପୁତ୍ର ନଥନେଲ, ସବଲୁନ ବଂଶର ହେଲନର ପୁତ୍ର ଇଲିୟାବ, ଜୋସେଫର ପୁତ୍ରଗଣ ମଧ୍ୟରୁ ଇଫ୍ରେମ ବଂଶର ଅମିହୁର୍ଦର ପୁତ୍ର ଇଲିସାମା, ମନେସ ବଂଶର ପଦାହ ସୁରର ପୁତ୍ର ଗମଲିୟଲ, ବିନ୍ୟାମିନ ବଂଶର ଗିଦିୱେନର ପୁତ୍ର ଅବିଦାନ, ଦାନ ବଂଶର ଅମିସଦୟର ପୁତ୍ର ଅହିଏସର, ଆସେର ବଂଶର ଅକ୍ରଣର ପୁତ୍ର ପଗିଏଲ, ଗାଦ ବଂଶର ଇଦିୟଲର ପୁତ୍ର ଇଲିଆସପ, ନତାଲି ବଂଶର ଏନନର ପୁତ୍ର ଅହିର। ଏମାନେ ମଣ୍ଡଳୀର ଆହୁତ ଲୋକ, ଆପଣା ଆପଣା ପିତୃବଂଶର ଅଧିପତି ଆଉ ଇସ୍ରାଏଲ ବଂଶର ସହସ୍ରାଧିପତି ଥିଲେ। ତେବେ ମୋସା ଓ ହାରଣ ଏହିସବୁ ନାମ ବିଶିଷ୍ଟ ଲୋକମାନଙ୍କୁ ଗ୍ରହଣ କଲେ। ପୁଣି ଦ୍ୱିତୀୟ ମାସର ପ୍ରଥମ ଦିନରେ ସମଗ୍ର ମଣ୍ଡଳୀକି ଏକତ୍ର କରି ମସ୍ତକ ସଂଖ୍ୟାରେ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କ ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟାନୁସାରେ ସେମାନଙ୍କର ବଂଶାବଳୀ ଲେଖିଲେ। ଏହି ରୂପେ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସିନୟ ପ୍ରାନ୍ତରରେ ସେମାନଙ୍କୁ ଗଣନା କଲେ। ଇସ୍ରାଏଲଙ୍କର ଜ୍ୟେଷ୍ଠ ପୁତ୍ର ଯେ ରୁବେନ, ତାହାର ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଓ ମସ୍ତକ ଗଣନା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ରୁବେନ ବଂଶର ଗଣିତ ଲୋକମାନଙ୍କ ସଂଖ୍ୟା 46,500 ହେଲା। ସିମିଓନ ସନ୍ତାନଗଣ ମଧ୍ୟରୁ ବଂଶ ଓ ପିତୃଗୃହ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଯେଉଁ ପୁରୁଷମାନେ ନାମ ସଂଖ୍ୟା ଓ ମସ୍ତକ ଗଣନା ଅନୁସାରେ ଗଣାଗଲେ ସେମାନଙ୍କର ବଂଶାବଳୀ, ସିମିଓନ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 69,300 ହେଲା। ଗାଦ ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଗାଦ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 45,650 ହେଲା। ଜିହୁଦା ସନ୍ତାନର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଜିହୁଦା ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 34,600 ହେଲା। ଇସାଖର ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଇସାଖର ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 54,400 ହେଲା। ସବଲୁନ ସନ୍ତାନଗଣର ବଂଶ ଓ ପିତୃଗୃହ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ସବଲୁନ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 57,400 ହେଲା। ଜୋସେଫ ସନ୍ତାନଗଣର ଯଥା ଇଫ୍ରେମ ସନ୍ତାନ ବଂଶ ଗଣର ଓ ପିତୃଗୃହ ନାମ ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଇଫ୍ରେମ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 40,500 ହେଲା। ମନସୀ ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟାନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ମନସି ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 32,200 ହେଲା। ବିନ୍ୟାମିନ ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ବିନ୍ୟାମିନ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 35,400 ହେଲା। ଦାନ ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଦାନ ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 62,700 ହେଲା। ଆସେର ସନ୍ତାନଗଣର ବଂଶ ପିତୃଗୃହ ଓ ନାମ ସଂଖ୍ୟା ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ଆସେର ବର୍ଷର ଗଣିତ ଲୋକମାନଙ୍କର ସଂଖ୍ୟା 41,500 ହେଲା। ନପ୍ତାଲି ସନ୍ତାନଗଣର ବଂଶ ଓ ପିତୃଗୃହ ଓ ନାମ ଅନୁସାରେ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ପୁରୁଷମାନଙ୍କର ବଂଶାବଳୀ। ନପ୍ତାଲି ବଂଶର ଗଣିତ ଲୋକମାନଙ୍କର ସଂଖ୍ୟା 53,400 ହେଲା। ଏହି ଲୋକମାନେ ଗଣିତ ହେଲେ ଓ ମୂଷା ହାରଣ ଓ ଇସ୍ରାଏଲ 12 ଜଣ ଅଧିପତି ଅର୍ଥାତ୍ ଏକ ଏକ ପିତୃଗୃହ ନିମନ୍ତେ ଏକ ଏକ ଅଧିପତି ସେମାନଙ୍କୁ ଗଣନା କଲେ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ପିତୃଗୃହ ଅନୁସାରେ ଇସ୍ରାଏଲ ମଧ୍ୟରୁ ଯୁଦ୍ଧକୁ ଯିବା ଯୋଗ୍ୟ 20 ବର୍ଷରୁ ଅଧିକ ବର୍ଷ ବୟସ୍କ ଲୋକମାନେ ଗଣିତ ହେଲେ। ଏହିସବୁ ଗଣିତ ଲୋକମାନଙ୍କର ସଂଖ୍ୟା 6,3,550 ଜଣ ହେଲା। ମାତ୍ର ଲେବୀୟମାନେ ଆପଣା ପିତୃବଂଶ ଅନୁସାରେ ସେମାନଙ୍କ ମଧ୍ୟରେ ଗଣାଗଲେ ନାହିଁ, କାରଣ ସଦାପ୍ରଭୁ ମୋଶାଙ୍କୁ କହିଥିଲେ, ତୁମେ କେବଳ ଲେବୀୟ ବଂଶର ଗଣନା କରିବ ନାହିଁ, କିମ୍ବା ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କର ସଂଖ୍ୟା ନେବ ନାହିଁ। ମାତ୍ର ତୁମେ ସାକ୍ଷ୍ୟର ଆବାସ ଓ ତହିଁର ସକଳ ଦ୍ରବ୍ୟ ତତ୍ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଲେବୀୟମାନଙ୍କୁ ନିଯୁକ୍ତ କରିବ। ସେମାନେ ଆବାସ ଓ ତହିଁର ସମସ୍ତ ଦ୍ରବ୍ୟ ବହିବେ ଓ ସେମାନେ ତହିଁର ସେବା କରିବେ ଓ ଆବାସର ଚାରିଆଡ଼େ ଛାଉଣି କରି ରହିବେ। ପୁଣି ଆବାସ ଆଗକୁ ଯିବାବେଳେ ଲେବୀୟମାନେ ତାହା ଭାଙ୍ଗିବେ ଓ ଆବାସ ସ୍ଥାପନ କରିବା ବେଳେ ଲେବୀୟମାନେ ତାହା ସ୍ଥାପନ କରିବେ ଓ ଅନ୍ୟ ବଂଶୀୟ ଲୋକ ତାହା ନିକଟକୁ ଗଲେ ତାହାର ପ୍ରାଣଦଣ୍ଡ ହେବ। ଇସ୍ରାଏଲ ସନ୍ତାନଗଣ ଆପଣା ଆପଣା ସୈନ୍ୟାନୁସାରେ ଆପଣା ଆପଣା ଛାଉଣିରେ ଆପଣା ଆପଣା ଧ୍ୱଜା ନିକଟରେ ତମ୍ବୁ ସ୍ଥାପନ କରିବେ। ମାତ୍ର ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପ୍ରତି ଯେପରି କ୍ରୋଧ ନ ଘଟେ, ଏଥିପାଇଁ ଲେବୀୟମାନେ ସାକ୍ଷ୍ୟ ଆବାସର ଚାରିଆଡ଼େ ଛାଉଣି ସ୍ଥାପନ କରିବେ। ପୁଣି ଲେବୀୟମାନେ ସାକ୍ଷ୍ୟ ଆବାସ ରକ୍ଷା କରିବେ। ଇସ୍ରାଏଲ ସନ୍ତାନଗଣ ଏହି ରୂପେ କଲେ। ସଦାପ୍ରଭୁ ମୋଶାଙ୍କୁ ଯେ ସମସ୍ତ ଆଜ୍ଞା ଦେଇଥିଲେ ତଦନୁସାରେ ସେମାନେ କଲେ। ଗଣନା ପୁସ୍ତକ 2 ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ ଓ ହାରୁଣଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକ ଆପଣା ଆପଣା ନିଶାଣ ସ୍ୱରୂପ ଧ୍ୱଜା ନିକଟରେ ଛାଉଣି ସ୍ଥାପନ କରିବେ। ସେମାନେ ସମାଗମ ତମ୍ବୁ ଆଗରେ ଚାରିଆଡ଼େ ଛାଉଣି ସ୍ଥାପନ କରିବେ। ଯେଉଁମାନେ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଆପଣା ଆପଣା ସୈନ୍ୟାନୁସାରେ ଛାଉଣି ସ୍ଥାପନ କରିବେ, ସେମାନେ ଜିହୁଦା ଧ୍ୱଜାର ପଶ୍ଚାତଗାମୀ ଲୋକ। ପୁଣି ଅମିନାଦବର ପୁତ୍ର ନହସୁନ ଜିହୁଦା ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସଂଖ୍ୟା 74,600। ତା ପାଖରେ ଇସାଖର ବଂଶ ଛାଉଣି ସ୍ଥାପନ କରିବେ। ସୁରେୟାର ପୁତ୍ର ନଥନେଲ ଇସାଖର ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 54,400। ତେଣୁ ସବଲୁନ ବଂଶ ହେଲନର ପୁତ୍ର ଇଲିଆବ ସବଲୁନ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 57,400। ଜିଉଦା ଛାଉଣିର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 186,400। ସେମାନେ ପ୍ରଥମେ ଅଗ୍ରସର ହେବେ। ଦକ୍ଷିଣ ଦିଗରେ ଆପଣା ସୈନ୍ୟାନୁସାରେ ରୁବେନ ଛାଉଣିର ଧ୍ୱଜା ରହିବ। ସଦୟର ପୁତ୍ର ଇଲିସୁର ରୁବେନ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସେନା ସଂଖ୍ୟା 46,500। ତା ପାଖରେ ସିମିଓନ ବଂଶ ଛାଉଣି ସ୍ଥାପନ କରିବେ ଓ ସୁରି ସଦୟର ପୁତ୍ର ସଲୁମିଏଲ ସିମିଓନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 69,300। ତୌ ଗାଦ ବଂଶ ରୁଏଲର ପୁତ୍ର ଇଲିଆସପ ଗାଦ ସନ୍ତାନଗଣର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 45,650। ରୁବେନ ସାଉଣୀର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 1,51,450 ସେମାନେ ଦ୍ୱିତୀୟରେ ଅଗ୍ରସର ହେବେ। ଏଉତାରେ ସମାଗମ ତମ୍ବୁ ଲେବୀୟମାନଙ୍କର ଛାଉଣୀ ସହିତ ଛାଉଣୀମାନଙ୍କ ମଧ୍ୟବର୍ତ୍ତୀ ହୋଇ ଅଗ୍ରସର ହେବ, ଯେପରି ସେମାନେ ଛାଉଣୀ ସ୍ଥାପନ କରିବେ ସେପରି ପ୍ରତ୍ୟେକ ଶୋଷ ସ୍ଥାନରେ ଧ୍ୱଜାର ନିକଟବର୍ତ୍ତୀ ହୋଇ ଅଗ୍ରସର ହେବେ। ପଶ୍ଚିମ ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଇଫ୍ରିୟମ ଛାଉଣୀର ଧ୍ୱଜା ରହିବ। ପୁଣି ଅମିହୁଦର ପୁତ୍ର ଇଲିସାମା ଇଫ୍ରାଏମ୍ ସନ୍ତାନଗଣର ଅଧିପତି ହେବ, ଆଉ ତାହାର ଗଣିତ ସୈନ୍ୟ ସଂଖ୍ୟା 40,500। ତା ପାଖରେ ମନସୀ ବଂଶ ରହିବେ। ପୁଣି ପଦାହୁସୁର ପୁତ୍ର ଗମୟଲ ମନସୀ ସନ୍ତାନୀମାନଙ୍କର ଅଧିପତି ହେବ। ପୁଣି ତାହାର ଗଣିତ ସୈନ୍ୟ ସଂଖ୍ୟା 32,200। ତୋ ବିନ୍ୟାମିନ ବଂଶ ପୁଣି ଗିଦିଓନିର ପୁତ୍ର ଅବିଦାନ ବିନ୍ୟାମିନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 35,400। ଇଫ୍ରେମ୍ ଛାଉଣୀର ଗଣିତ ଲୋକମାନେ ଆପଣା ଆପଣା ସୈନ୍ୟାନୁସାରେ 1,08,100। ସେମାନେ ତୃତୀୟରେ ଅଗ୍ରସର ହେବେ। ଉତ୍ତର ଦିଗରେ ଆପଣା ଆପଣା ସୈନ୍ୟାନୁସାରେ ଦାନ ଛାଉଣୀର ଧ୍ୱଜା ରହିବ। ପୁଣି ଅମିସଦୟର ପୁତ୍ର ଅହିଏସର ଦାନ ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 62,700। ତା ପାଖରେ ଆସରର ବଂଶ ଛାଉଣୀ ରହିବ। ଆକ୍ରଣର ପୁତ୍ର ପଗିଏଲ ଆସର ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 41,500। ତୌ ନପ୍ତାଲି ବଂଶ ଏନନର ପୁତ୍ର ଅହିର ନପ୍ତାଲି ସନ୍ତାନଗଣର ଅଧିପତି ହେବ। ତାହାର ଗଣିତ ସୈନ୍ୟ ସଂଖ୍ୟା 53,400। ଦାନ ଛାଉଣୀର ଗଣିତ ଲୋକମାନଙ୍କର ସଂଖ୍ୟା 1,57,600। ସେମାନେ ଆପଣମାନଙ୍କର ଧ୍ୱଜା ନେଇ ସମସ୍ତଙ୍କ ପଛେ ଅଗ୍ରସର ହେବେ। ଏମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆପଣା ଆପଣା ପିତୃଗୃହ ଅନୁସାରେ ଗଣିତ ହେଲେ। ଆପଣା ଆପଣା ସୈନ୍ୟାନୁସାରେ ସମସ୍ତ ଛାଉଣୀର ଗଣିତ ଲୋକସଂଖ୍ୟା 6,03,550 ହେଲା। ମାତ୍ର ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଲେବୀୟମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। ଏହି ରୂପେ ଇସ୍ରାଏଲ ସନ୍ତାନଗଣ କଲେ। ସଦାପ୍ରଭୁ ମୂଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ ସେହିପରି ସେମାନେ ଆପଣା ଆପଣା ବଂଶ ନିକଟରେ ଆପଣା ଆପଣା ପିତୃଗୃହ ଅନୁସାରେ ଆପଣା ଆପଣା ଧ୍ୱଜା ନିକଟରେ ଛାଉଣୀ ସ୍ଥାପନ କଲେ ଓ ସେହିପରି ସେମାନେ ଅଗ୍ରସର ହେଲେ। ଗଣନା ପୁସ୍ତକ 3 ପର୍ବ। ଯେଉଁଦିନ ସଦାପ୍ରଭୁ ସିନୟ ପର୍ବତରେ ମୂଷାଙ୍କ ସଙ୍ଗେ କଥା କହିଲେ ସେହିଦିନ ହାରଣ ଓ ମୂଷାଙ୍କର ବଂଶାବଳୀ ଏହି। ହାରଣଙ୍କର ପୁତ୍ରଗଣ ନାମ ଏହି ପ୍ରଥମଜାତ ନାଦବ ତହୁଁ ଅବିହୁ ଓ ଇଲିଆସର ଓ ଇଥାମର। ହାରଣଙ୍କର ଯେଉଁ ପୁତ୍ରମାନେ ଯାଜକ ରୂପେ ଅଭିଷିକ୍ତ ହୋଇଥିଲେ ଓ ଯେଉଁମାନଙ୍କୁ ସେ ଯାଜନ କର୍ମ କରିବା ପାଇଁ ନିଯୁକ୍ତ କରିଥିଲେ ସେମାନଙ୍କର ନାମ ଏହି। ମାତ୍ର ନାଦବ ଓ ଅବିହୁ ସିନୟ ପ୍ରାନ୍ତରରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଇତର ଅଗ୍ନି ଉତ୍ସର୍ଗ କରି ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାଣତ୍ୟାଗ କରିଥିଲେ। ସେମାନଙ୍କର ସନ୍ତାନ ନଥିଲା, ଏହେତୁ ଇଲିଆସର ଓ ଇଥାମର ଆପଣା ପିତା ହାରଣଙ୍କ ସାକ୍ଷାତରେ ଯାଜନ କର୍ମ କଲେ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମେ ଲେବୀୟ ବଂଶକୁ ଆଣି ହାରଣ ସମ୍ମୁଖରେ ଉପସ୍ଥିତ କରାଅ, ସେମାନେ ତାହାର ସେବା କରିବେ। ଆଉ ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁ ସମ୍ମୁଖରେ ତାହାର ଓ ସମସ୍ତ ମଣ୍ଡଳୀର ରକ୍ଷଣୀୟ ରକ୍ଷା କରିବେ। ପୁଣି ସେମାନେ ଆବାସର ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁର ସମସ୍ତ ଦ୍ରବ୍ୟ ଓ ଇସ୍ରାଏଲ ସନ୍ତାନଗଣର ରକ୍ଷଣୀୟ ରକ୍ଷା କରିବେ। ଆଉ ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣର ହସ୍ତରେ ଲେବୀୟମାନଙ୍କୁ ସମର୍ପଣ କରିବ। ସେମାନେ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ତାହା ପ୍ରତି ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ। ପୁଣି ତୁମ୍ଭେ ହାରଣକୁ ଓ ତାହାର ପୁତ୍ରଗଣକୁ ନିଯୁକ୍ତ କରିବ, ତହିଁରେ ସେମାନେ ଆପଣମାନଙ୍କ ଯାଜକତ୍ୱ ପଦ ରକ୍ଷା କରିବେ। ଓ ଅନ୍ୟ ବଂଶୀୟ ଯେ କେହି ନିକଟବର୍ତ୍ତୀ ହେବ ତାହାର ପ୍ରାଣଦଣ୍ଡ ହେବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଆମ୍ଭେ ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଗର୍ଭଫଳ ପରିବର୍ତ୍ତରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ଗ୍ରହଣ କଲୁ, ଏଣୁ ଲେବୀୟମାନେ ଆମ୍ଭର ହେବେ, କାରଣ ପ୍ରଥମଜାତ ସମସ୍ତ ଆମ୍ଭର। ଯେଉଁଦିନ ଆମ୍ଭେ ମିଶର ଦେଶରେ ପ୍ରଥମଜାତ ସକଳକୁ ଆଘାତ କଲୁ, ସେହିଦିନ ଆମ୍ଭେ ଇସ୍ରାଏଲ ମଧ୍ୟରେ ମନୁଷ୍ୟ ଓ ପଶୁ ସମସ୍ତ ପ୍ରଥମଜାତକୁ ଆପଣା ଉଦ୍ଦେଶ୍ୟରେ ପବିତ୍ର କଲୁ। ସେମାନେ ଆମ୍ଭର ହେବେ, ଆମ୍ଭେ ସଦାପ୍ରଭୁ ଅଟୁ। ଅନନ୍ତର ସଦାପ୍ରଭୁ ସିନୟ ପ୍ରାନ୍ତରରେ ମୋସାଙ୍କୁ କହିଲେ, ଆପଣା ଆପଣା ପିତୃଗୃହ ଓ ଆପଣା ଆପଣା ବଂଶାନୁସାରେ ଲେବୀୟ ସନ୍ତାନଗଣକୁ ଗଣନା କର। ତୁମ୍ଭେ ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ଗଣନା କରିବ। ତହିଁରେ ମୂଷା ଆଜ୍ଞା ପ୍ରମାଣେ ସଦାପ୍ରଭୁଙ୍କର ବାକ୍ୟାନୁସାରେ ସେମାନଙ୍କୁ ଗଣନା କଲେ। ଆପଣା ଆପଣା ନାମାନୁସାରେ ଏମାନେ ଲେବୀର ପୁତ୍ରଗଣ ଯଥା ଗେର୍ସନ ଓ କହାତ ଓ ମରାରି। ପୁଣି ଆପଣା ଆପଣା ବଂଶାନୁସାରେ ଗେର୍ସନର ସନ୍ତାନମାନଙ୍କର ନାମ ଲିବିନ ଓ ସିମିଇ। ପୁଣି ଆପଣା ଆପଣା ବଂଶାନୁସାରେ କହାତର ସନ୍ତାନମାନଙ୍କ ନାମ ଅମ୍ରମ ଓ ଜିସିହର ଓ ହିବ୍ରୋଣ ଓ ଉସିଏଲ। ପୁଣି ଆପଣା ଆପଣା ବଂଶାନୁସାରେ ମରାରିର ସନ୍ତାନମାନଙ୍କ ନାମ ମହଲି ଓ ମୁସି। ଏମାନେ ଆପଣା ଆପଣା ପିତୃଗୃହ ଅନୁସାରେ ଲେବୀୟମାନଙ୍କର ବଂଶ। ଗେର୍ସନଠାରୁ ଲିବିନ ବଂଶ ଓ ସିମିୟର ବଂଶ ଉତ୍ପନ୍ନ ହେଲେ। ଏମାନେ ଗେର୍ସନୀୟ ବଂଶ। ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଯେଉଁମାନେ ସମସ୍ତ ପୁରୁଷ ଗଣିତ ହେଲେ, ସେମାନଙ୍କର ଗଣିତ ଲୋକସଂଖ୍ୟା 7500 ହେଲା। ଗେର୍ସନୀୟ ବଂଶ ପଶ୍ଚିମ ଦିଗରେ ଆବାସର ପଶ୍ଚାତ ଭାଗରେ ଛାଉଣି ସ୍ଥାପନ କରିବେ। ପୁଣି ଲାଏଲର ପୁତ୍ର ଇଲିଆସପ୍ ଗେର୍ସନୀୟମାନଙ୍କର ପିତୃଗୃହର ଅଧିପତି ହେବ। ପୁଣି ସମାଗମ ତମ୍ବୁର ଏହି ସମସ୍ତ ଦ୍ରବ୍ୟ ଗେର୍ସନୀୟ ସନ୍ତାନମାନଙ୍କର ରକ୍ଷଣୀୟ ହେବ, ଯଥା ଆବାସ ତମ୍ବୁ ଓ ତହିଁର ଛାତ ଓ ସମାଗମ ତମ୍ବୁ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ପ୍ରାଙ୍ଗଣର ପରଦା ସକଳ ଓ ଆବାସ ଓ ବେଦୀର ଚତୁର୍ଦ୍ଦିଗସ୍ତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ସେବା କାର୍ଯ୍ୟ ନିମିତ୍ତ ସମସ୍ତ ରଜୁ। ଆଉ କହାତଠାରୁ ଅମ୍ରମିୟମ ବଂଶ, ଜିସିହରିୟ ବଂଶ, ହିବ୍ରଣୀୟ ବଂଶ ଓ ଉସିଏଲର ବଂଶ ଉତ୍ପନ୍ନ ହେଲେ। ଏମାନେ କହାତୀୟ ବଂଶ। ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କର ଗଣନାନୁସାରେ 8600 ଲୋକ ପବିତ୍ର ସ୍ଥାନର ରକ୍ଷକ ହେଲେ। କହାତୀୟ ସନ୍ତାନମାନଙ୍କର ବଂଶ ଦକ୍ଷିଣ ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ। ଆଉ ଉସିଏଲର ପୁତ୍ର ଇଲିସାଫନ୍ କହାତୀୟ ବଂଶର ଅଧିପତି ହେବ। ପୁଣି ସିନ୍ଦୁକ ଓ ମେଜ ଓ ଦୀପବୃକ୍ଷ ଓ ଯଜ୍ଞବେଦୀ ଓ ପବିତ୍ର ସ୍ଥାନର ସେବା ସମ୍ବନ୍ଧୀୟ ସକଳ ପାତ୍ର ଓ ପରଦା ତତ୍ସମ୍ବନ୍ଧୀୟ ସମସ୍ତ ସେବା କାର୍ଯ୍ୟ ସେମାନଙ୍କର ରକ୍ଷଣୀୟ ହେବ। ପୁଣି ହାରଣ ଯାଜକଙ୍କର ପୁତ୍ର ଇଲିଆସର ଲେବୀୟ ଅଧିପତିମାନଙ୍କର ଅଧିପତି ହେବ ଓ ପବିତ୍ର ସ୍ଥାନର ରକ୍ଷକମାନଙ୍କ ଉପରେ ତତ୍ତ୍ୱାବଧାନ କରିବ। ଆଉ ମରାରିଠାରୁ ମହଲୀୟ ବଂଶ ଓ ମୁସିୟ ବଂଶ ଉତ୍ପନ୍ନ ହେଲେ। ଏମାନେ ମରାରିୟ ବଂଶ। ପୁଣି ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ପୁରୁଷମାନଙ୍କ ଗଣନା ଅନୁସାରେ 6200 ଲୋକ ହେଲେ। ଆଉ ଅବିଏଲର ପୁତ୍ର ସୁରିଏଲ ମରାରି ବଂଶର ପିତୃଗୃହର ଅଧିପତି ହେଲା। ସେମାନେ ଉତ୍ତର ଦିଗରେ ଆବାସ ନିକଟରେ ଛାଉଣି ସ୍ଥାପନ କରିବେ ଆଉ ଆବାସର ପଟା ଓ ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗି ଓ ତହିଁର ସମସ୍ତ ଦ୍ରବ୍ୟ ଓ ତତ୍ସମ୍ବନ୍ଧୀୟ ସେବା କାର୍ଯ୍ୟ ଓ ପ୍ରାଙ୍ଗଣରେ ଚତୁର୍ଦ୍ଦିଗସ୍ଥିତ ସ୍ତମ୍ଭ ଓ ତହିଁର ସକଳ ଚୁଙ୍ଗି ଓ ମେଖ ଓ ରଜୁ ମରାରି ସନ୍ତାନଗଣର ନିରୂପିତ ରକ୍ଷଣୀୟ ହେବ। ପୁଣି ଯେଉଁମାନେ ଆବାସର ପୂର୍ବ ଦିଗରେ ସମାଗମ ତମ୍ବୁ ସମ୍ମୁଖରେ ସୂର୍ଯ୍ୟୋଦୟ ଆଡ଼େ ଛାଉଣି ସ୍ଥାପନ କରିବେ, ସେମାନେ ମୂଷା ଓ ହାରଣ ଓ ତାହାର ପୁତ୍ରଗଣ, ଏମାନେ ଇସ୍ରାଏଲ ସନ୍ତାନଗଣର ରକ୍ଷଣୀୟ ବୋଲି ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବେ। ଆଉ ଅନ୍ୟ ବଂଶୀୟ ଲୋକ ତହିଁର ନିକଟବର୍ତ୍ତୀ ହେଲେ ହତ ହେବ। ଲେବୀୟମାନଙ୍କ ମଧ୍ୟରୁ ଯେଉଁମାନେ ଗଣିତ ହେଲେ, ଯେଉଁମାନଙ୍କୁ ମୂଷା ହାରଣ ଓ ସଦାପ୍ରଭୁଙ୍କ ଆଜ୍ଞା ପ୍ରମାଣେ ସେମାନଙ୍କର ବଂଶାନୁସାରେ ଗଣନା କଲେ, ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପୁରୁଷ ସଂଖ୍ୟାରେ 22000 ହେଲେ। ତୁ ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷଙ୍କୁ ଗଣନା କର ଓ ସେମାନଙ୍କ ନାମ ସଂଖ୍ୟା କର। ଆମ୍ଭେ ସଦାପ୍ରଭୁ ଆମ୍ଭ ନିମନ୍ତେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବ୍ୟମାନଙ୍କୁ ଗ୍ରହଣ କରିବ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ପଶୁ ବଦଳେ ଲେବ୍ୟମାନଙ୍କର ପଶୁ ଗ୍ରହଣ କରିବ। ତହିଁରେ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସମସ୍ତ ପ୍ରଥମଜାତ ଲୋକର ଗଣନା କଲେ। ପୁଣି ସେମାନଙ୍କର ଏକ ମାସରୁ ଅଧିକ ବୟସ୍କ ସମସ୍ତ ପ୍ରଥମଜାତ ପୁରୁଷର ନାମ ସଂଖ୍ୟା ଅନୁସାରେ ଯେଉଁମାନେ ଗଣିତ ହେଲେ ସେମାନଙ୍କ ସଂଖ୍ୟା 22,273 ହେଲା। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ଲୋକ ବଦଳେ ଲେବ୍ୟମାନଙ୍କୁ ଓ ସେମାନଙ୍କ ପଶୁ ବଦଳେ ଲେବ୍ୟମାନଙ୍କର ପଶୁମାନଙ୍କୁ ଗ୍ରହଣ କର, ଆଉ ଲେବ୍ୟମାନେ ଆମ୍ଭର ହେବେ, ଆମ୍ଭେ ସଦାପ୍ରଭୁ ଅଟୁ। ପୁଣି ଇସ୍ରାଏଲ ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କ ମଧ୍ୟରେ ଲେବ୍ୟମାନଙ୍କ ସଂଖ୍ୟାରୁ ଅଧିକ 273 ଲୋକର ମୁକ୍ତି ନିମନ୍ତେ ତୁମେ ମୁଣ୍ଡ ପିଛା 5 ଶେକଲ ଲେଖାଏ ନେବ। ପବିତ୍ର ସ୍ଥାନର ଶେକଲ ଅନୁସାରେ ତୁମେ ତାହା ନେବ, 20 ଗେରାରେ 1 ଶେକଲ। ଆଉ ତୁମେ ସେ ବଳକା ଲୋକମାନଙ୍କର ମୁକ୍ତିର ମୂଲ୍ୟ ନେଇ ହାରଣ ଓ ତାହାର ପୁତ୍ରମାନଙ୍କୁ ଦେବ। ତୁ ମୋଷା ଲେବ୍ୟମାନଙ୍କ ଦ୍ୱାରା ମୁକ୍ତ ଲୋକମାନଙ୍କ ଛଡ଼ା ଅବଶିଷ୍ଟ ଲୋକମାନଙ୍କ ମୁକ୍ତି ମୂଲ୍ୟ ନେଲେ। ଇସ୍ରାଏଲ ସନ୍ତାନଗଣର ପ୍ରଥମଜାତ ଲୋକମାନଙ୍କଠାରୁ ସେହି ମୂଲ୍ୟ ନେଲେ। ସେ ପବିତ୍ର ସ୍ଥାନର ଶେକଲ ଅନୁସାରେ 1,365 ଶେକଲ ନେଲେ। ପୁଣି ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଷା ସଦାପ୍ରଭୁଙ୍କ ବାକ୍ୟ ପ୍ରମାଣେ ସେ ମୁକ୍ତି ମୂଲ୍ୟ ହାରଣଙ୍କୁ ଓ ତାଙ୍କର ପୁତ୍ରଗଣକୁ ଦେଲେ। ଗଣନା ପୁସ୍ତକ 4 ପର୍ବ। ଅନନ୍ତର ସଦାପ୍ରଭୁ ମୋଷା ଓ ହାରଣଙ୍କୁ କହିଲେ, ତୁମେମାନେ ଲେବିର ସନ୍ତାନଗଣ ମଧ୍ୟରୁ କହାତ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କାର୍ଯ୍ୟ କରିବାକୁ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି ସେମାନଙ୍କୁ ଗଣନା କର। ସମାଗମ ତମ୍ବୁରେ ମହାପବିତ୍ର ଦ୍ରବ୍ୟାଦିର ରକ୍ଷା କହାତ ସନ୍ତାନଗଣର ସେବା ଅଟେ। ଛାଉଣି ଅଗ୍ରସର ହେବାବେଳେ ହାରଣ ଓ ତାହାର ପୁତ୍ରଗଣ ଭିତରେ ଯାଇ ଆଚ୍ଛାଦନର ବିଚ୍ଛେଦ ବସ୍ତ୍ର ନେଇ ସାକ୍ଷ୍ୟ ସିନ୍ଧୁକ ଢାଙ୍କିବେ ଓ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେବେ ଓ ତହିଁ ଉପରେ ସମ୍ପୂର୍ଣ୍ଣ ନୀଳବର୍ଣ୍ଣ ଏକ ବସ୍ତ୍ର ଦେବେ, ତହିଁ ଉତାରେ ତହିଁର ସାଙ୍ଗି ଲଗାଇବେ। ଅନନ୍ତର ସେମାନେ ଦର୍ଶନୀୟ ରୋଟିର ମେଜ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇବେ ଓ ତହିଁ ଉପରେ ଥାଳି ଓ ଚମସ ଓ ଗଡ଼ୁ ଓ ଢାଳିବା ପାତ୍ର ସକଳ ରଖିବେ ଓ ତହିଁ ଉପରେ ନିତ୍ୟ ରୋଟି ରହିବ। ସେହି ସମସ୍ତର ଉପରେ ସେମାନେ ଏକ ସିନ୍ଦୁରବର୍ଣ୍ଣ ବସ୍ତ୍ର ବିଛାଇବେ ଓ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ତାହା ଢାଙ୍କିବେ, ତହୁ ତହିଁର ସାଙ୍ଗି ଲଗାଇବେ। ଏ ଉତାରେ ସେମାନେ ଏକ ନୀଳବର୍ଣ୍ଣ ବସ୍ତ୍ର ନେଇ ଆଲୁଅର ଦୀପବୃକ୍ଷ ଓ ତହିଁର ପ୍ରଦୀପ ଓ ଚିମୁଟା ଓ ଅଙ୍ଗାରଧାନୀ ଓ ତହିଁର ସେବାର୍ଥକ ସମସ୍ତ ତୈଳପାତ୍ର ଆଚ୍ଛାଦନ କରିବେ। ପୁଣି ସେମାନେ ତାହା ଓ ତହିଁର ସମସ୍ତ ପାତ୍ର ଶିଶୁକ ଚର୍ମର ଏକ ଆଚ୍ଛାଦନରେ ରଖି ଦୋଳା ଉପରେ ଥୋଇବେ। ପୁଣି ସେମାନେ ସ୍ୱର୍ଣ୍ଣମୟ ବେଦୀ ଉପରେ ନୀଳବର୍ଣ୍ଣ ଏକ ବସ୍ତ୍ର ବିଛାଇ ତାହା ଶିଶୁ ଚର୍ମରେ ଢାଙ୍କିବେ ଓ ତହିଁରେ ସାଙ୍ଗି ଲଗାଇବେ। ଆଉ ସେମାନେ ପବିତ୍ର ସ୍ଥାନର ସେବାର୍ଥକ ସମସ୍ତ ପାତ୍ର ନେଇ ନୀଳବର୍ଣ୍ଣ ବସ୍ତ୍ର ମଧ୍ୟରେ ରଖିବେ ଓ ଶିଶୁକ ଚର୍ମର ଏକ ଆଚ୍ଛାଦନରେ ତାହା ଢାଙ୍କି ଦୋଳା ଉପରେ ରଖିବେ। ପୁଣି ସେମାନେ ବେଦୀରୁ ଭସ୍ମ କାଢ଼ି ନେଇ ତହିଁ ଉପରେ ବାଇଗଣିଆ ବର୍ଣ୍ଣ ବସ୍ତ୍ର ବିଛାଇବେ, ଆଉ ତହିଁ ଉପରେ ସେମାନେ ଅଙ୍ଗାରଧାନୀ, ତ୍ରିଶୂଳ, କରଚୁଲି ଓ କୁଣ୍ଡ ପ୍ରଭୃତି ବେଦୀର ସେବାର୍ଥକ ସମସ୍ତ ପାତ୍ର ରଖିବେ। ତହୁଁ ସେମାନେ ତହିଁ ଉପରେ ଶିଶୁକ ଚର୍ମର ଆଚ୍ଛାଦନ ଦେଇ ସାଙ୍ଗି ଲଗାଇବେ। ଏହି ରୂପେ ଛାଉଣି ଅଗ୍ରସର ହେବାବେଳେ ହାରଣ ଓ ତାଙ୍କର ପୁତ୍ରଗଣ ପବିତ୍ର ସ୍ଥାନ ଓ ପବିତ୍ର ସ୍ଥାନର ସମସ୍ତ ଦ୍ରବ୍ୟ ଢାଙ୍କିବାର ଶେଷ କଲା ଉତ୍ତାରେ କହାତ ସନ୍ତାନଗଣ ତାହା ବହିବା ପାଇଁ ଆସିବେ। ମାତ୍ର ସେମାନଙ୍କର ମୃତ୍ୟୁ ଯେପରି ନ ହୁଏ ଏଥିପାଇଁ ସେମାନେ ପବିତ୍ର ସ୍ଥାନ ସ୍ପର୍ଶ କରିବେ ନାହିଁ। ଏହା ହିଁ ସମାଗମ ତମ୍ବୁରେ କହାତ ସନ୍ତାନଗଣର ଭାର ହେବ। ଆଉ ସମସ୍ତ ଆବାସର ଓ ତନ୍ମଧ୍ୟ ସ୍ଥିତ ସମସ୍ତ ଦ୍ରବ୍ୟର ଓ ପବିତ୍ର ସ୍ଥାନର ଓ ତହିଁରେ ସ୍ଥିତ ସମସ୍ତ ଦ୍ରବ୍ୟର ତତ୍ତ୍ୱାବଧାନ ଅର୍ଥାତ୍ ଦୀପାର୍ଥକ ତୈଳ ଓ ଧୂପାର୍ଥକ ସୁଗନ୍ଧି ଦ୍ରବ୍ୟ ଓ ନିଥ୍ୟ ଭକ୍ଷ୍ୟ ନୈବେଦ୍ୟ ଅଭିଷେକାର୍ଥକ ତୈଳ ଏସବୁର ତତ୍ତ୍ୱାବଧାନ କାର୍ଯ୍ୟ ହାରଣଙ୍କ ପୁତ୍ର ଇଲିଆସର ଯାଜକର ହେବ। ଅନନ୍ତର ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମ୍ଭେମାନେ ଲେବୀୟମାନଙ୍କ ମଧ୍ୟରୁ କହାତ୍ ବଂଶୀୟ ଗୋଷ୍ଠୀକୁ ଉଚ୍ଛିନ୍ନ କର ନାହିଁ, ମାତ୍ର ସେମାନେ ମହାପବିତ୍ର ସ୍ଥାନର ନିକଟବର୍ତ୍ତୀ ହେଲାବେଳେ ଯେପରି ନ ମରି ବଞ୍ଚନ୍ତି, ଏଥିପାଇଁ ତୁମ୍ଭେମାନେ ସେମାନଙ୍କ ପ୍ରତି ଏରୂପେ କରିବ। ହାରଣ ଓ ତାହାର ପୁତ୍ରଗଣ ଭିତରେ ଥାଇ ସେମାନଙ୍କ ପ୍ରତ୍ୟେକ ଜଣକୁ ଆପଣା ଆପଣା ସେବାରେ ଓ ଭାର ବହନରେ ନିଯୁକ୍ତ କରିବେ, ମାତ୍ର ସେମାନେ ଯେପରି ନ ମରନ୍ତି, ଏଥିପାଇଁ ସେମାନେ ପବିତ୍ର ସ୍ଥାନ ଦେଖିବା ନିମନ୍ତେ ଏକ ନିମିଷ ପର୍ଯ୍ୟନ୍ତ ଭିତରକୁ ଯିବେ ନାହିଁ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଗେର୍ସନ୍ ଓ ସନ୍ତାନଗଣର ପିତୃଗୃହ ଓ ବଂଶାନୁସାରେ ସେମାନଙ୍କର ସଂଖ୍ୟା ନିଅ। 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁର କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି ସେମାନଙ୍କୁ ଗଣନା କର। ସେବା କରିବା ଓ ଭାର ବହିବା କାର୍ଯ୍ୟ ମଧ୍ୟରେ ଗେର୍ସନୀୟ ବଂଶର ସେବା ଏହି। ସେମାନେ ଆବାସ ଯବନିକା ସକଳ ଓ ସମାଗମ ତମ୍ବୁ, ତହିଁର ଆଚ୍ଛାଦନ ଓ ତହିଁର ଉପରିସ୍ଥ ଶିଶୁ ଚର୍ମର ଛାତ ଓ ସମାଗମ ତମ୍ବୁର ଦ୍ୱାରର ଆଚ୍ଛାଦନ ବସ୍ତ୍ର, ଆଉ ପ୍ରାଙ୍ଗଣର ପରଦା ସକଳ ଓ ଆବାସର ଓ ବେଦୀର ଚତୁର୍ଦ୍ଦିଗସ୍ଥିତ ପ୍ରାଙ୍ଗଣ ଦ୍ୱାରର ଆଚ୍ଛାଦନ ବସ୍ତ୍ର ଓ ତହିଁର ରଜୁ ଓ ତହିଁର ସେବାର୍ଥକ ସମସ୍ତ ଦ୍ରବ୍ୟ ବହିବେ, ଓ ସେସବୁରେ ଯେ ଯେ କାର୍ଯ୍ୟ କରିବାକୁ ହୁଏ ତାହା ସବୁ କରିବେ। ହାରଣ ଓ ତାଙ୍କର ପୁତ୍ରଗଣର ଆଜ୍ଞାନୁସାରେ ଗେର୍ସନର ସନ୍ତାନଗଣ ଆପଣା ଆପଣା ଭାର ଓ ସେବା ସମ୍ବନ୍ଧୀୟ ସମସ୍ତ କର୍ମ କରିବେ, ଆଉ ତୁମ୍ଭେମାନେ ରକ୍ଷଣୀୟ ବୋଲି ସେମାନଙ୍କ ସମସ୍ତ ଭାରରେ ସେମାନଙ୍କୁ ନିଯୁକ୍ତ କରିବ। ସମାଗମ ତମ୍ବୁରେ ଗେର୍ସନୀୟ ସନ୍ତାନମାନଙ୍କର ବଂଶର ଏହି ସେବା, ପୁଣି ସେମାନଙ୍କ ରକ୍ଷଣୀୟ ହାରଣ ଯାଜକର ପୁତ୍ର ଇଥାମର ହସ୍ତଗତ ହେବ। ଏ ଉତ୍ତାରେ ତୁମେ ମରାତି ସନ୍ତାନଗଣର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କୁ ଗଣନା କରିବ। 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କାର୍ଯ୍ୟ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହୁଅନ୍ତି ସେମାନଙ୍କୁ ଗଣନା କରିବ। ପୁଣି ସମାଗମ ତମ୍ବୁରେ ସେମାନଙ୍କର ସମସ୍ତ ସେବାକର୍ମ ସମ୍ବନ୍ଧୀୟ ଏହି ଭାର ସେମାନଙ୍କର ରକ୍ଷଣୀୟ ହେବ। ଆବାସର ପଟା ଓ ତହିଁର ଅର୍ଗଳ ଓ ସ୍ତମ୍ଭ ଓ ଚୁଙ୍ଗି ସକଳ ଓ ପ୍ରାଙ୍ଗଣରେ ଚତୁର୍ଦ୍ଦିଗସ୍ତ ସ୍ତମ୍ଭ ଓ ତହିଁର ଚୁଙ୍ଗି ଓ ମେଖ ଓ ରଜୁ ଓ ତହିଁ ସମ୍ବନ୍ଧୀୟ ସମସ୍ତ ଦ୍ରବ୍ୟ ଓ କାର୍ଯ୍ୟ ତୁମେମାନେ ସେମାନଙ୍କର ରକ୍ଷଣୀୟ ଭାରର ଦ୍ରବ୍ୟାଦି ନାମ ଦ୍ୱାରା ନିରୂପଣ କରିବ। ସମାଗମ ତମ୍ବୁରେ ମରାରି ସନ୍ତାନମାନଙ୍କର ବଂଶର ସମସ୍ତ ସେବା ସମ୍ବନ୍ଧୀୟ ଏହି କାର୍ଯ୍ୟ, ଏହା ହାରଣ ଯାଜକର ପୁତ୍ର ଇଥାମର ହସ୍ତଗତ ହେବ। ଅନନ୍ତର ମୂଷା ଓ ହାରଣ ମଣ୍ଡଳୀର ଅଧିପତିଗଣ କହାତୀୟ ସନ୍ତାନମାନଙ୍କର ବଂଶ ଓ ପିତୃଗୃହ ଅନୁସାରେ ସେମାନଙ୍କ ମଧ୍ୟରୁ 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ ସେମାନଙ୍କୁ ଗଣନା କର। ତହିଁରେ ସେମାନଙ୍କ ବଂଶାନୁସାରେ ଗଣିତ ଲୋକ 2750 ଜଣ ହେଲେ। ଏମାନେ କହାତୀୟ ବଂଶର ଗଣିତ ଓ ସମାଗମ ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ। ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଓ ହାରଣ ଏମାନଙ୍କୁ ଗଣନା କଲେ। ପୁଣି ଗେର୍ସନର ସନ୍ତାନଗଣ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, ଅର୍ଥାତ୍ 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାଆନ୍ତେ 2630 ଜଣ ହେଲେ। ଏମାନେ ଗେର୍ସନ ସନ୍ତାନଗଣର ବଂଶରେ ଗଣିତ ଓ ସମାଗମ ତମ୍ବୁର ସେବାକର୍ମରେ ନିଯୁକ୍ତ ଲୋକ। ମୂଷା ଓ ହାରଣ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଏମାନଙ୍କୁ ଗଣନା କଲେ। ଆଉ ମରାରି ସନ୍ତାନଗଣର ବଂଶ ମଧ୍ୟରେ ଯେଉଁମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଗଲେ, ଅର୍ଥାତ୍ 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ ଯେଉଁମାନେ ସମାଗମ ତମ୍ବୁରେ କର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେଲେ, ସେମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣାଯାଆନ୍ତେ 3200 ଜଣ ହେଲେ। ଏମାନେ ମରାରି ସନ୍ତାନଗଣ ବଂଶର ଗଣିତ ଲୋକ। ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଷା ଓ ହାରଣ ଏମାନଙ୍କୁ ଗଣନା କଲେ। ଏହି ରୂପେ ମୋଷା ଓ ହାରଣ ଇସ୍ରାଏଲ୍ର ଅଧିପତିଗଣ ଦ୍ୱାରା, ଯେଉଁ ଲେବୀୟ ଲୋକମାନେ ଆପଣା ଆପଣା ବଂଶ ଓ ପିତୃଗୃହ ଅନୁସାରେ ଗଣିତ ହେଲେ, ଅର୍ଥାତ୍ 30 ବର୍ଷ ବୟସ୍କଠାରୁ 50 ବର୍ଷ ବୟସ୍କ ପର୍ଯ୍ୟନ୍ତ, ଯେଉଁମାନେ ସମାଗମ ତମ୍ବୁରେ ସେବାକର୍ମରେ ଓ ଭାର ବହିବା କର୍ମରେ ନିଯୁକ୍ତ ହେଲେ, ସେମାନେ ଗଣାଯାଆନ୍ତେ 8,580 ଜଣ ହେଲେ। ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ସେମାନେ ପ୍ରତ୍ୟେକ ମୋଷାଙ୍କ ହସ୍ତ ଦ୍ୱାରା ଆପଣା ଆପଣା ସେବା ଓ ଭାର ବହିବା କର୍ମ ଅନୁସାରେ ଗଣିତ ହେଲେ। ଏହି ରୂପେ ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ତାଙ୍କ ଦ୍ୱାରା ସେମାନେ ଗଣିତ ହେଲେ। ଗଣନା ପୁସ୍ତକ 5 ପର୍ବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ପ୍ରତ୍ୟେକ କୁଷ୍ଠିକି, ପ୍ରତ୍ୟେକ ପ୍ରମେହିକି ଓ ଶବ ଛୁଇଁ ଅଶୁଚି ହେବା ପ୍ରତ୍ୟେକ ପ୍ରାଣୀକି ଛାଉଣୀରୁ ବାହାର କରିବା ପାଇଁ ତୁମେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ। ତୁମେମାନେ ପୁରୁଷ ଓ ସ୍ତ୍ରୀ ଦୁହିଁକୁ ବାହାର କରିବ। ତୁମେମାନେ ଛାଉଣୀର ବାହାରେ ସେମାନଙ୍କୁ ରଖିବ। ସେମାନଙ୍କର ଯେଉଁ ଛାଉଣୀ ମଧ୍ୟରେ ଆମ୍ଭେ ବାସ କରୁ, ତାହା ସେମାନେ ଅଶୁଚି ନ କରନ୍ତୁ। ତହିଁରେ ଇସ୍ରାଏଲ ସନ୍ତାନଗଣ ସେହି ରୂପେ କଲେ, ପୁଣି ଛାଉଣୀର ବାହାରେ ସେମାନଙ୍କୁ ରଖିଲେ। ସଦାପ୍ରଭୁ ମୋଷାଙ୍କୁ ଯେପରି କହିଲେ, ଇସ୍ରାଏଲ ସନ୍ତାନଗଣ ସେପରି କଲେ। ଏ ଉତ୍ତରେ ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ଯେବେ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ମନୁଷ୍ୟମାନଙ୍କ ମଧ୍ୟରେ ପ୍ରଚଳିତ କୌଣସି ପାପ କରେ ଓ ସେହି ପ୍ରାଣୀ ଦଣ୍ଡନୀୟ ହୁଏ, ତେବେ ସେ ଆପଣା କୃତ ପାପ ସ୍ୱୀକାର କରିବ ଓ ସମ୍ପୂର୍ଣ୍ଣ ରୂପେ ଆପଣା ଦୋଷରୁ ଦୋଷହେତୁରୁ କ୍ଷତିପୂରଣ ଦେବ ଓ ତହିଁର ପଞ୍ଚମାଂଶ ଅଧିକ ମିଶାଇ ଯାହା ବିରୁଦ୍ଧରେ ଦୋଷ କରିଅଛି ତାହାକୁ ଦେବ। ମାତ୍ର ଯାହାକୁ ଦୋଷ ନିମନ୍ତେ କ୍ଷତିପୂରଣ ଦିଆଯାଇପାରେ, ଏପରି ମୁକ୍ତିକର୍ତ୍ତା ଜ୍ଞାତି ଯେବେ ସେହି ଲୋକର ନ ଥାଏ, ତେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଦୋଷାର୍ଥକ କ୍ଷତିପୂରଣ ଦିଆଯାଏ ତାହା ଯାଜକର ହେବ। ତାହାଛଡ଼ା ଯଦ୍ୱାରା ତାହା ପାଇଁ ପ୍ରାୟଶ୍ଚିତ କରାଯିବ, ସେ ପ୍ରାୟଶ୍ଚିତାର୍ଥକ ମେଷବଳି ହିଁ ଦେବାକୁ ହେବ। ପୁଣି ଇସ୍ରାଏଲ ସନ୍ତାନଗଣ, ଆପଣମାନଙ୍କ ପବିତ୍ର ବସ୍ତୁ ମଧ୍ୟରୁ ଯେତେ ଉତ୍ତୋଳନ ଉପହାର ଯାଜକ ନିକଟକୁ ଆଣନ୍ତି ତାହା ସବୁ ତାହାର ହେବ। ପ୍ରତ୍ୟେକ ମନୁଷ୍ୟର ଉତ୍ସର୍ଗୀକୃତ ପବିତ୍ର ବସ୍ତୁ ତାହାର ହେବ। ମନୁଷ୍ୟ ଯେକୌଣସି ବସ୍ତୁ ଯାଜକକୁ ଦିଏ ତାହା ତାହାର ହେବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟର ଭାର୍ଯ୍ୟା ଯେବେ ବିପଦଗାମିନୀ ହୋଇ ତାହା ବିରୁଦ୍ଧରେ ସତ୍ୟ ଲଙ୍ଘନ କରେ, ଅର୍ଥାତ୍ ଯେବେ କୌଣସି ପୁରୁଷ ତାହା ସହିତ ସଂସର୍ଗ କରେ ଓ ତାହାର ସ୍ୱାମୀର ଦୃଷ୍ଟିରୁ ଅଗୋଚର ହୋଇ ଗୁପ୍ତ ହୁଏ, ସେ ଅଶୁଚି ହୁଏ, ପୁଣି ତାହା ବିରୁଦ୍ଧରେ କେହି ସାକ୍ଷୀ ନ ଥାଏ, କିଏ ବା ସେ କର୍ମବେଳେ ଧରା ପଡ଼ିନଥାଏ, ଆଉ ଯେବେ ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୁଏ ଓ ଭାର୍ଯ୍ୟା ଅଶୁଚି ହେବାରୁ ତାହା ପ୍ରତି ଈର୍ଷାରେ ଜଳେ, ଅବା ଭାର୍ଯ୍ୟା ଅଶୁଚି ନହେଲେ ହେଁ ଯେବେ ସ୍ୱାମୀ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ତାହା ପ୍ରତି ଈର୍ଷାରେ ଜଳେ, ତେବେ ସେହି ପୁରୁଷ ଆପଣା ଭାର୍ଯ୍ୟାକୁ ଯାଜକ ନିକଟକୁ ଆଣିବ ଓ ତାହା ନିମନ୍ତେ ଏଫାର ଦଶମାଂଶ ଜବ ମଇଦା ଉପହାର ଆଣିବ। ସେ ତହିଁ ଉପରେ ତୈଳ ଢାଳିବ ନାହିଁ ଅବା କୁନ୍ଦୁରୁ ଦେବ ନାହିଁ, କାରଣ ତାହା ଈର୍ଷାର ଭକ୍ଷ୍ୟ ନୈବେଦ୍ୟ, ଅର୍ଥାତ୍ ଅପରାଧ ସ୍ମରଣକାରୀ ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ। ଏଉତାରେ ଯାଜକ ସେହି ସ୍ତ୍ରୀକି ନିକଟକୁ ଆଣି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ। ପୁଣି ଯାଜକ ମୂତ୍ରିକା ପାତ୍ରରେ ପବିତ୍ର ଜଳ ନେବ ଓ ଯାଜକ ଆବାସର ଚଟାଣରୁ ଧୂଳି ନେଇ ସେହି ଜଳରେ ପକାଇବ। ତୋ ଯାଜକ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରିବ ଓ ସେହି ସ୍ତ୍ରୀର ମସ୍ତକର କେଶ ମୁକୁଳା କରି ସେହି ସ୍ମରଣାର୍ଥକ ଭକ୍ଷ୍ୟ ନୈବେଦ୍ୟ ଅର୍ଥାତ୍ ଈର୍ଷାର ଭକ୍ଷ୍ୟ ନୈବେଦ୍ୟ ତା ହସ୍ତରେ ଦେବ। ପୁଣି ଯାଜକ ଆପଣା ହସ୍ତରେ ସାପଜନକ ତିକ୍ତ ଜଳ ରଖିବ, ଆଉ ଯାଜକ ସେହି ସ୍ତ୍ରୀକି ଶପଥ କରାଇ କହିବ, ଯେବେ କୌଣସି ପୁରୁଷ ତୁମ୍ଭ ସହିତ ଶୟନ କରି ନ ଥାଏ ଓ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇ ଅଶୁଚି କ୍ରିୟା କରି ନ ଥାଅ, ତେବେ ତୁମେ ସାପଜନକ ତିକ୍ତ ଜଳରୁ ମୁକ୍ତ ହୁଅ। ମାତ୍ର ଯେବେ ତୁମ୍ଭେ ଆପଣା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇଥାଅ ଓ ତୁମ୍ଭେ ଅଶୁଚି ହୋଇଥାଅ, ପୁଣି ସ୍ୱାମୀ ଛଡ଼ା ଅନ୍ୟ କୌଣସି ପୁରୁଷ ସହିତ ଶୟନ କରିଥାଏ, ତେବେ ସଦାପ୍ରଭୁ ତୁମ୍ଭର ଉରୁ ଅବଶ କରାଇ ଓ ତୁମ୍ଭର ଉଦର ଫୁଲାଇ ତୁମ୍ଭ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଶପଥଗଣର ଫଳଭୋଗ କରାନ୍ତୁ। କହିଁ ଉତାରେ ସାପଜନକ ଜଳ ତୁମ୍ଭ ଉଦର ଫୁଲାଇବାରୁ ଉରୁ ଅବଶ କରାଇବାକୁ ତୁମ୍ଭ ଉଦରରେ ପ୍ରବେଶ କରୁ। ଏହି ସକଳ କଥା କହି ଯାଜକଗୁଣ ଯୁକ୍ତ ଶପଥ ଦ୍ୱାରା ସେହି ସ୍ତ୍ରୀକି ଶପଥ କରାଇବ। ତହିଁରେ ସେ ସ୍ତ୍ରୀ ଆମେନ୍ ଏପରି ହେଉ ବୋଲି କହିବ। ପୁଣି ଯାଜକ ସେହି ସାପର କଥା ପୁସ୍ତକରେ ଲେଖିବ, ପୁଣି ତାହା ପୋଛି ତିକ୍ତ ଜଳରେ ପକାଇବ। ତହୁଁ ସେ ସ୍ତ୍ରୀକି ସାପଜନକ ତିକ୍ତ ଜଳ ପିଆଇବ। ତହିଁରେ ସେହି ସାପଜନକ ଜଳ ତା ଉଦରରେ ପ୍ରବେଶ କରି ତିକ୍ତ ହେବ। ଆଉ ଯାଜକ ସେହି ସ୍ତ୍ରୀର ହସ୍ତରୁ ସେହି ଇତ୍ସାର ଭୈକ୍ଷ ନୈବେଦ୍ୟ ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳାଇବ, ପୁଣି ବେଦୀ ଉପରକୁ ଆଣିବ। ତେଣୁ ଯାଜକ ସେହି ଭୈକ୍ଷ ନୈବେଦ୍ୟରୁ ମୁଠିଏ ତହିଁର ସ୍ମରଣାର୍ଥକ ଅଂଶ ରୂପେ ନେଇ ବେଦୀ ଉପରେ ଦଗ୍ଧ କରିବ ଓ ତହିଁ ଉତାରେ ସେହି ସ୍ତ୍ରୀକି ସେହି ଜଳପାନ କରାଇବ। ପୁଣି ସେହି ସ୍ତ୍ରୀ ଜଳପାନ କରାଇଲେ ଏପରି ହେବ, ଯେବେ ସେହି ସ୍ତ୍ରୀ ଆପଣା ସ୍ୱାମୀ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଅଶୁଚି ହୋଇଥାଏ, ତେବେ ସେହି ସାପଜନକ ଜଳ ତାହା ମଧ୍ୟରେ ପ୍ରବେଶ କରି ତିକ୍ତ ହେବ ଓ ତାହାର ଉଦର ଫୁଲିବ ଓ ତାହାର ଉରୁ ଅବଶ ହେବ। ଆଉ ସେହି ସ୍ତ୍ରୀ ଆପଣା ଲୋକମାନଙ୍କ ମଧ୍ୟରେ ସାପ ସ୍ୱରୂପ ହେବ। ଆଉ ଯେବେ ସେହି ସ୍ତ୍ରୀ ଅଶୁଚି ନ ହୋଇ ଶୁଚି ଥାଏ, ତେବେ ସେ ମୁକ୍ତ ହେବ ଓ ଗର୍ଭଧାରଣ କରିବ। ଏହା ଈର୍ଷା ବିଷୟକ ବ୍ୟବସ୍ଥା, ଯଥା ଭାର୍ଯ୍ୟା ସ୍ୱାମୀର ଅଧୀନରେ ଥାଉ ଥାଉ ବିପଦଗାମିନୀ ହୋଇ ଅଶୁଚି ହେଲେ, ଅବା କୌଣସି ପୁରୁଷ ଈର୍ଷାଜନକ ଆତ୍ମାରେ ଆବିଷ୍ଟ ହୋଇ ଆପଣା ଭାର୍ଯ୍ୟା ପ୍ରତି ଈର୍ଷାରେ ଜଳିଲେ, ସେ ସେହି ସ୍ତ୍ରୀକି ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ। ପୁଣି ଯାଜକ ସେହି ସ୍ତ୍ରୀ ପ୍ରତି ଏହି ସମସ୍ତ ବ୍ୟବସ୍ଥା ପାଳନ କରିବ, ତହିଁରେ ସେହି ପୁରୁଷ ଅପରାଧରୁ ମୁକ୍ତ ହେବ ଓ ସେହି ସ୍ତ୍ରୀ ଆପଣା ଅପରାଧ ବହିବ। ଗଣନା ପୁସ୍ତକ ଛ ପର୍ବ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ପୁରୁଷ କି ସ୍ତ୍ରୀ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବା ନିମନ୍ତେ ଯେବେ ନାସରିଅର କୌଣସି ବିଶେଷ ବ୍ରତ କରେ, ତେବେ ସେ ଦ୍ରାକ୍ଷାରସ ଓ ସୁରାରୁ ଆପଣାକୁ ପୃଥକ୍ କରିବ। ସେ ଦ୍ରାକ୍ଷାରସ ସିର୍କା ଓ ସୁରାର ସିର୍କା ପାନ କରିବ ନାହିଁ, କିଏ ବା ସେ ଦ୍ରାକ୍ଷାଜାତ ଫଳ କୌଣସି ପେୟ ପାନ କରିବ ନାହିଁ, ଓ କଞ୍ଚା କି ଶୁଖିଲା ଦ୍ରାକ୍ଷାଫଳ ଖାଇବ ନାହିଁ। ସେ ତାହାର ପୃଥକ୍ ଥିବା ସମସ୍ତ ଦିନ ଦ୍ରାକ୍ଷାଫଳରେ ପ୍ରସ୍ତୁତ କୌଣସି ଦ୍ରବ୍ୟ କି ତହିଁର ମଞ୍ଜିଠାରୁ ଚୋପା ପର୍ଯ୍ୟନ୍ତ କିଛି ଖାଇବ ନାହିଁ। ତାହାର ବ୍ରତ ହେତୁରୁ ପୃଥକ୍ ଥିବା ସମସ୍ତ ଦିନ ତାହାର ମସ୍ତକରେ ଖୁର ଲାଗିବ ନାହିଁ। ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ଦିନ ସମାପ୍ତ ହେବା ପର୍ଯ୍ୟନ୍ତ ସେ ପବିତ୍ର ରହିବ। ସେ ଆପଣା ମସ୍ତକର କେଶ ବୃଦ୍ଧି ପାଇବାକୁ ଦେବ। ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ଥିବା ସମସ୍ତ ଦିନ କୌଣସି ଶବ ନିକଟକୁ ଯିବ ନାହିଁ। ଆପଣା ପିତା କି ମାତା କି ଭ୍ରାତା କି ଭଗିନୀ ମଲେ ସେମାନଙ୍କ ସକାଶୁ ଆପଣାକୁ ଅଶୁଚି କରିବ ନାହିଁ, କାରଣ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପୃଥକ୍ ହେବାର ଚିହ୍ନ ତାହାର ମସ୍ତକରେ ଅଛି। ତାହାର ପୃଥକ୍ ଥିବା ସମସ୍ତ ଦିନ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର। ଆଉ ଯେବେ କୌଣସି ମନୁଷ୍ୟ ହଠାତ୍ ତା ନିକଟରେ ମରିବାରୁ ସେ ଆପଣା ପ୍ରତିଷ୍ଠିତ ମସ୍ତକ ଅଶୁଚି କରେ, ତେବେ ସେ ଶୌଚ ଦିନରେ ଆପଣା ମସ୍ତକ ମୁଣ୍ଡନ କରିବ, ଅର୍ଥାତ୍ ସେ ସପ୍ତମ ଦିନରେ ତାହା ମୁଣ୍ଡନ କରିବ। ପୁଣି ଅଷ୍ଟମ ଦିନରେ ସେ ଦୁଇ ଘୁଗୁ ଅବା ଦୁଇ କପତ ଛୁଆ ସମାଗମ ତମ୍ବୁ ଦ୍ୱାରରେ ଯାଜକ ନିକଟକୁ ଆଣିବ। ଆଉ ଯାଜକ ତହିଁରୁ ଗୋଟିକି ପାପାର୍ଥେ ଅନ୍ୟଟିକି ହୋମାର୍ଥେ ଉତ୍ସର୍ଗ କରିବ, ଓ ସେ ଶବ ଘଟିତ ଯେଉଁ ପାପ କଲା ତହିଁ ଲାଗି ପ୍ରାୟଶ୍ଚିତ କରିବ, ଓ ସେହିଦିନ ତାହାର ମସ୍ତକ ପବିତ୍ର କରିବ। ତହୁଁ ସେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପୃଥକ୍ ହୋଇ ରହିବା ଦିନମାନ ପୃଥକ୍ କରିବ। ପୁଣି ଦୋଷାର୍ଥକ ବଳି ନିମନ୍ତେ ଏକ ବର୍ଷୀୟ ଗୋଟିଏ ମେଷବର୍ଷ ଆଣିବ, ମାତ୍ର ପୂର୍ବ ଦିନ ସବୁ ବୃଥା ହେବ, କାରଣ ତାହାର ପୃଥକ୍କରଣ ଅଶୁଚି ହେଲା। ଆଉ ପୃଥକ୍ ରହିବା ଦିନ ସମ୍ପୂର୍ଣ୍ଣ ହେଲେ ନାସରୀୟ ବ୍ରତର ଏହି ବ୍ୟବସ୍ଥା, ବ୍ରତକାରୀ ସମାଗମ ତମ୍ବୁଦ୍ୱାର ନିକଟକୁ ଅଣାଯିବ, ପୁଣି ସେ ହୋମାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ୍ୟ ଓ ପାପାର୍ଥେ ଏକବର୍ଷୀୟ ନିଖୁନ୍ତ ଏକ ମେଷବତ୍ସ୍ୟା ଓ ମଙ୍ଗଳାର୍ଥେ ନିଖୁନ୍ତ ଏକ ମେଷ ଓ ଏକ ଡାଲା ତାଡ଼ିଶୂନ୍ୟ ରୁଟି, ତୈଳ ମିଶ୍ରିତ ସରୁ ମଇଦାର ପିଠା, ତାଡ଼ିଶୂନ୍ୟ ତୈଳାକ୍ତ ସରୁ ଚକୁଳି ଓ ତହିଁର ଭକ୍ଷ୍ୟପେୟ ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ତେଣୁ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ଏହିସବୁ ଆଣି ତାହାର ପାପାର୍ଥକ ବଳି ଓ ହୋମାର୍ଥକ ବଳି ଉତ୍ସର୍ଗ କରିବ। ତୟୁତାରେ ସେ ତାଡ଼ିଶୂନ୍ୟ ରୋଟିର ଡାଲା ସହିତ ମଙ୍ଗଳାର୍ଥକ ମେଷ ବଳି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ମଧ୍ୟ ଯାଜକ ତହିଁର ଭୈକ୍ଷ ନୈବେଦ୍ୟ ଓ ପେୟ ନୈବେଦ୍ୟ ଉତ୍ସର୍ଗ କରିବ। ତେବେ ନାସରୀୟ ଲୋକ ସମାଗମ ତମ୍ବୁଦ୍ୱାରରେ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କରିବ ଓ ଆପଣା ପ୍ରତିଷ୍ଠିତ ମସ୍ତକର କେଶ ନେଇ ମଙ୍ଗଳାର୍ଥକ ବଳିର ଅଧସ୍ଥିତ ଅଗ୍ନିରେ ପକାଇବ। ପୁଣି ନାସରୀୟ ଲୋକ ଆପଣା ପ୍ରତିଷ୍ଠିତ ମସ୍ତକ ମୁଣ୍ଡନ କଲା ଉତାରେ ଯାଜକ ସେହି ମେଷର ଜଳସିଦ୍ଧ ସ୍କନ୍ଦ ଓ ଡାଲାରୁ ଗୋଟିଏ ତାଡ଼ିଶୂନ୍ୟ ପିଠା ଓ ତାଡ଼ିଶୂନ୍ୟ ସରୁ ଚକୁଳି ନେଇ ତାହାର ହସ୍ତରେ ଦେବ। ଆଉ ଯାଜକ ଦୋଳନୀୟ ନୈବେଦ୍ୟାର୍ଥେ ତାହାର ସବୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମ୍ମୁଖରେ ଦୋଳାଇବ। ତହିଁରେ ଦୋଳନୀୟ ବକ୍ଷ ଓ ଉତ୍ତୋଳନୀୟ ଚଟୁଆ ସହିତ ତାହା ଯାଜକର ଉଦ୍ଦେଶ୍ୟରେ ପବିତ୍ର ହେବ। ତହିଁତାରେ ସେ ନାସରୀୟ ଲୋକ ଦ୍ରାକ୍ଷାରସ ପାନ କରିପାରିବ। ନାସରୀୟ ବ୍ରତକାରୀ ଲୋକ ଯାହା ଦେବାକୁ ସକ୍ଷମ ତାହା ଛଡ଼ା ତାହାର ଓ ତାହାର ପୃଥକ ରହିବା ହେତୁରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ଦାନର ବ୍ୟବସ୍ଥା ଏହି। ସେ ଯେରୂପ ବ୍ରତ କରେ ପୃଥକ ରହିବା ବ୍ୟବସ୍ଥାନୁସାରେ ତାହା ତାହାକୁ କରିବାକୁ ହେବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣକୁ କୁହ, ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଏହି ରୂପେ ଆଶୀର୍ବାଦ କରିବ। ତୁମ୍ଭେମାନେ ସେମାନଙ୍କୁ କହିବ, ସଦାପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ ଓ ତୁମ୍ଭକୁ ରକ୍ଷା କରନ୍ତୁ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖର ତେଜ ପ୍ରକାଶ କରନ୍ତୁ ଓ ତୁମ୍ଭକୁ ଅନୁଗ୍ରହ କରନ୍ତୁ। ସଦାପ୍ରଭୁ ତୁମ୍ଭ ଉପରେ ଆପଣା ମୁଖ ଉଠାନ୍ତୁ ଓ ତୁମ୍ଭକୁ ଶାନ୍ତି ଦିଅନ୍ତୁ। ଏହି ରୂପେ ସେମାନେ ଇସ୍ରାଏଲ ସନ୍ତାନଗଣ ଉପରେ ଆମ୍ଭର ନାମ ରଖିବେ, ତହିଁରେ ଆମ୍ଭେ ସେମାନଙ୍କୁ ଆଶୀର୍ବାଦ କରିବା। ଗଣନା ପୁସ୍ତକ ସାତ ପର୍ବ। ଅନନ୍ତର ଯେଉଁଦିନ ମୂଷା ଆବାସ ସ୍ଥାପନ ସମାପ୍ତ କରି ତାହାର ଅଭିଷେକ ଓ ପବିତ୍ର କଲେ ଓ ତହିଁର ସକଳ ଦ୍ରବ୍ୟ ଓ ବେଦୀ ତହିଁର ସକଳ ପାତ୍ର ଅଭିଷେକ କରି ପବିତ୍ର କଲେ, ସେହିଦିନ ଇସ୍ରାଏଲର ଅଧିପତିଗଣ ସେମାନଙ୍କ ପିତୃଗୃହର ପ୍ରଧାନଗଣ ନୈବେଦ୍ୟ ଦାନ କଲେ। ଏମାନେ ବଂଶ ସମୂହର ଅଧିପତି ଥିଲେ ଓ ଗଣିତ ଲୋକମାନଙ୍କ ଉପରେ ନିଯୁକ୍ତ ଥିଲେ। ପୁଣି ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ନିମନ୍ତେ ଛଅ ଗୋଟି ଆଚ୍ଛାଦିତ ଶଗଡ଼ ଓ ବାରଗୋଟି ଗୋରୁ ଅର୍ଥାତ୍ ଦୁଇ ଦୁଇ ଅଧିପତି ଏକ ଏକ ଶଗଡ଼ ଏକ ଏକ ଜଣ ଏକ ଏକ ଗୋରୁ ଆଣି ଆବାସ ସମ୍ମୁଖରେ ଉପସ୍ଥିତ କରାଇଲେ। ତେଣୁ ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ସେମାନଙ୍କଠାରୁ ତାହା ଗ୍ରହଣ କର, ତାହା ସବୁ ସମାଗମ ତମ୍ବୁର ସେବା ନିମନ୍ତେ ହେବ। ଆଉ ତୁମ୍ଭେ ପ୍ରତ୍ୟେକ ଜଣ ଆପଣା ଆପଣା ସେବା ଅନୁସାରେ ଲେବୀୟମାନଙ୍କୁ ତାହା ସବୁ ଦେବ। ତେଣୁ ମୋଷା ସେହି ଶଗଡ଼ ଓ ଗୋରୁ ନେଇ ଲେବୀୟମାନଙ୍କୁ ଦେଲେ। ଗର୍ଷେନୀୟ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଦୁଇ ଶଗଡ଼ ଓ ଚାରି ଗୋରୁ ଦେଲେ। ହାରଣ ଯାଜକର ପୁତ୍ର ଇଥାମର ହସ୍ତାଧୀନରେ ମଗାରୀ ସନ୍ତାନଗଣକୁ ସେମାନଙ୍କ ସେବା ଅନୁସାରେ ସେ ଚାରି ଶଗଡ଼ ଓ ଆଠ ଗୋରୁ ଦେଲେ, ମାତ୍ର ସେ କହାତ ସନ୍ତାନଗଣକୁ କିଛି ଦେଲେ ନାହିଁ, କାରଣ ପବିତ୍ର ସ୍ଥାନର ସେବାକର୍ମ ସେମାନଙ୍କର ଥିଲା। ସେମାନେ ସ୍କନ୍ଧରେ ତାହା ବହିଲେ। ଆଉ ବେଦୀର ଅଭିଷେକ ଦିନ ଅଧିପତିଗଣ ତହିଁର ପ୍ରତିଷ୍ଠା ନିମନ୍ତେ ଦାନ କଲେ, ଅର୍ଥାତ୍ ସେହି ଅଧିପତିଗଣ ବେଦୀ ସମ୍ମୁଖରେ ଆପଣା ଆପଣା ଉପହାର ଉତ୍ସର୍ଗ କଲେ। ତହିଁରେ ସଦାପ୍ରଭୁ ମୋଷାଙ୍କୁ କହିଲେ, ପ୍ରତ୍ୟେକ ଅଧିପତି ଆପଣା ଆପଣା ଦିନରେ ବେଦୀର ପ୍ରତିଷ୍ଠା ନିମନ୍ତେ ଉପହାର ଉତ୍ସର୍ଗ କରିବେ। ତହିଁରେ ପ୍ରଥମ ଦିନ ଜିଉଦା ବଂଶଜାତ ଅମିନାଦବର ପୁତ୍ର ଅହସନ ଆପଣା ଉପହାର ଉତ୍ସର୍ଗ କଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ ଶହେ ତିରିଶ ସେକଲ ପରିମିତ ରୂପାର ଏକ ଥାଳି ଓ ସତୁରୀ ସେକଲ ପରିମିତ ରୂପାର ଏକ କୁଣ୍ଡ ଏହି ଦୁଇ ଭକ୍ଷ ନୈବେଦ୍ୟାର୍ଥେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଧୂପରେ ପରିପୂର୍ଣ୍ଣ ଦଶ ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ ହୋମ ନିମନ୍ତେ ଏକ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ବତ୍ସ୍ୟ ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ଦୁଇ ଗୋରୁ ଓ ପାଞ୍ଚ ମେଷ ଓ ପାଞ୍ଚ ଛାଗ ଓ ଏକ ବର୍ଷୀୟ ପାଞ୍ଚ ବର୍ଷ ମେଷ ବତ୍ସ୍ୟ। ଏହା ଅମିଦାନବର ପୁତ୍ର ନହସୋନର ଉପହାର। ଦ୍ୱିତୀୟ ଦିନ ଇସାଖରର ଅଧିପତି ସୁୟାରର ପୁତ୍ର ନଥେୟେଲ ଆପଣା ଉପହାର ଉତ୍ସର୍ଗ କଲା। ସେ ଆପଣା ଉପହାର ନିମନ୍ତେ ପବିତ୍ର ସ୍ଥାନର ସେକଲ ଅନୁସାରେ ଏହା ଦେଲା, ଅର୍ଥାତ୍ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ଏକ କୁଣ୍ଡ, ଏହି ଦୁଇ ଭୈକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ 1 ବର୍ଷୀୟ ଏକ ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ସୁରିଆର ପୁତ୍ର ନଥନେଲର ଉପହାର। ତୃତୀୟ ଦିନ ସବ୍ଲୁନ୍ ସନ୍ତାନଗଣର ଅଧିପତି ହେଲନର ପୁତ୍ର ଇଲିଆବ ଆଣିଲା, ତାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ହେଲନର ପୁତ୍ର ଇଲିଆବର ଉପହାର। ଚତୁର୍ଥ ଦିନ ରୁବେନ ସନ୍ତାନଗଣର ଅଧିପତି ସଦୟର ପୁତ୍ର ଇଲିସୁର ଆଣିଲା, ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏ ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ସଦୟର ପୁତ୍ର ଇଲିସୁରର ଉପହାର। ପଞ୍ଚମ ଦିନ ସିମିଓନ ସନ୍ତାନଗଣର ଅଧିପତି ସୁରିଏ ସଦର ପୁତ୍ର ସଲୁମିଏଲ ଆଣିଲା, ତାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ସୁରସୁଦ୍ଦିଏର ପୁତ୍ର ସଲୁମିଏଲର ଉପହାର। ଷଷ୍ଠ ଦିନ ଗାଦ ସନ୍ତାନର ଅଧିପତି ଦୁଇଏଲର ପୁତ୍ର ଇଲିଆସଫ ଆଣିଲା, ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି, 70 ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ ଆଉ ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ, ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ଦିୱେଲର ପୁତ୍ର ଇଲିଆସଫରର ଉପହାର। ସପ୍ତମ ଦିନ ଇଫ୍ରିୟମ ସନ୍ତାନଗଣର ଅଧିପତି ଅମିହୁଦର ପୁତ୍ର ଇଲିସାମା ଆଣିଲା, ତାହାର ଉପହାର ପବିତ୍ର ସ୍ଥାନର ଶେକଲ ଅନୁସାରେ 130 ଶେକଲ ପରିମିତ ରୂପାର ଏକ ଥାଳି ଓ 70 ଶେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ଶେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷ ବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷ ବତ୍ସ। ଏହା ଅମିଉଦର ପୁତ୍ର ଇଲିସାମାର ଉପହାର। ଅଷ୍ଟମ ଦିନ ମନସି ସନ୍ତାନଗଣର ଅଧିପତି ପଦାସୁରର ପୁତ୍ର ଗମଲିଏଲ ଆଣିଲା। ତାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷ ଓ ଏକ ବର୍ଷୀୟ ଏକ ମେଷବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ ଏକ ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ପଦାହସୁରର ପୁତ୍ର ଗମୟେଲର ଉପହାର। ନବମ ଦିନ ବିନ୍ୟାମିନ ସନ୍ତାନଗଣର ଅଧିପତି ଗିଦିଓନର ପୁତ୍ର ଅବିଦାନ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ ଏକ ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଗିଦିଓନିର ପୁତ୍ର ଅବିଦାନବର ଉପହାର। ଦଶମ ଦିନ ଦାନ ସନ୍ତାନର ଅଧିପତି ଅମିସେଦେର ପୁତ୍ର ଅହିଏସଲ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ 1 ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ ମେଷବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଅମିସଦର ପୁତ୍ର ଅହିଏସର ଉପହାର। ଏକାଦଶ ଦିନ ଆସେର ସନ୍ତାନଗଣର ଅଧିପତି ଅକ୍ରଣର ପୁତ୍ର ପଗିଏଲ ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ 1 ଗୋବତ୍ସ ଓ 1 ମେଷ 1 ବର୍ଷୀୟ ମେଷବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଅକ୍ରଣର ପୁତ୍ର ପଗିଏଲର ଉପହାର। ଦ୍ୱାଦଶ ଦିନ ନପ୍ତାଲି ସନ୍ତାନଗଣର ଅଧିପତି ଏନାନର ପୁତ୍ର ଅହିର ଆଣିଲା। ତାହାର ଉପହାର ପବିତ୍ର ସ୍ଥାନର ସେକଲ ଅନୁସାରେ 130 ସେକଲ ପରିମିତ ରୂପାର ଏକ ଥାଳି ଓ 70 ସେକଲ ପରିମିତ ରୂପାର ଏକ କୁଣ୍ଡ, ଏହି ଦୁଇ ଭକ୍ଷ୍ୟ ନୈବେଦ୍ୟ ନିମନ୍ତେ ତୈଳ ମିଶ୍ରିତ ସରୁ ମଇଦାରେ ପୂର୍ଣ୍ଣ, ଧୂପରେ ପରିପୂର୍ଣ୍ଣ 10 ସେକଲ ପରିମିତ ସ୍ୱର୍ଣ୍ଣର ଏକ ଚାମଚ, ହୋମ ନିମନ୍ତେ 1 ଗୋବତ୍ସ ଓ 1 ମେଷ ଓ 1 ବର୍ଷୀୟ 1 ମେଷବତ୍ସ, ପାପାର୍ଥକ ବଳିଦାନ ନିମନ୍ତେ 1 ଛାଗ ଓ ମଙ୍ଗଳାର୍ଥକ ବଳିଦାନ ନିମନ୍ତେ 2 ଗୋରୁ ଓ 5 ମେଷ ଓ 5 ଛାଗ ଓ 1 ବର୍ଷୀୟ 5 ମେଷବତ୍ସ। ଏହା ଏନନର ପୁତ୍ର ଅହିରର ଉପହାର। ବେଦୀର ଅଭିଷେକ ଦିନ ତୈଳ ପ୍ରତିଷ୍ଠାତାର୍ଥକ ଏହି ଉପହାର ଇସ୍ରାଏଲ ଅଧିପତିଗଣ ଦ୍ୱାରା ଦତ୍ତ ହୋଇଥିଲା। ରୂପାର 12 ଥାଳି ଓ ରୂପାର 12 କୁଣ୍ଡ ଓ ସ୍ୱର୍ଣ୍ଣର 12 ଚାମଚ, ତହିଁରେ ପ୍ରତ୍ୟେକ ରୂପା ଥାଳି 130 ସେକଲ ଓ ପ୍ରତ୍ୟେକ କୁଣ୍ଡ 70 ସେକଲ ପରିମିତ। ସମସ୍ତ ପାତ୍ରର ରୂପା ପବିତ୍ର ସ୍ଥାନର ସେକଲ ଅନୁସାରେ 2400 ସେକଲ ଥିଲା। ପୁଣି ଧୂପପୂର୍ଣ୍ଣ 12 ସ୍ୱର୍ଣ୍ଣ ଚାମଚ ପ୍ରତ୍ୟେକ ପବିତ୍ର ସ୍ଥାନର ସେକଲ ଅନୁସାରେ 10 ସେକଲ ପରିମିତ। ଚାମଚର ସମସ୍ତ ସ୍ୱର୍ଣ୍ଣ 120 ସେକଲ ଥିଲା। ହୋମ ନିମନ୍ତେ ସମୁଦାୟ 12 ଗୋରୁ ଓ 12 ମେଷ ଓ 1 ବର୍ଷୀୟ 12 ମେଷବତ୍ସ ଓ ସେସବୁର ଭକ୍ଷ୍ୟ ନୈବେଦ୍ୟ ଆଉ ପାପାର୍ଥକ ବଳିଦାନ ନିମନ୍ତେ 12 ଛାଗ, ପୁଣି ମଙ୍ଗଳାର୍ଥକ ବଳିଦାନ ନିମନ୍ତେ ସମୁଦାୟ 24 ଗୋରୁ ଓ 60 ମେଷ ଓ 60 ଛାଗ ଓ 1 ବର୍ଷୀୟ 60 ମେଷବତ୍ସ। ଏହା ବେଦୀର ଅଭିଷେକ ଉତ୍ତାରେ ତହିଁର ପ୍ରତିଷ୍ଠା ନିମନ୍ତେ ଦତ୍ତ ଉପହାର। ଏ ଉତ୍ତାରେ ମୂଷା ତାହାଙ୍କ ସହିତ କଥା କହିବାକୁ ସମାଗମ ତମ୍ବୁରେ ପ୍ରବେଶ କରାନ୍ତି। ସାକ୍ଷ୍ୟ ସିନ୍ଧୁକର ଉପରିସ୍ଥ ପାପାସଦନର ଉପରୁ କିରୁବୋଦୟ ମଧ୍ୟରୁ ଆପଣା ପ୍ରତି ବାକ୍ୟବାଦୀ ରବ ଶୁଣିଲେ, ପୁଣି ସେ ତାଙ୍କ ସହିତ କଥା କହିଲେ। ଗଣନା ପୁସ୍ତକ ଆଠ ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ହାରଣକୁ କୁହ, ତୁମେ ପ୍ରଦୀପ ଜାଳିବା ସମୟରେ ସେହି ସପ୍ତ ପ୍ରଦୀପ ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ଦେବ। ତହିଁରେ ହାରଣ ସେହି ରୂପେ କଲେ। ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଯେପରି ଦୀପବୃକ୍ଷର ସମ୍ମୁଖ ଭାଗରେ ଆଲୁଅ ହେବ, ସେ ସେହିପରି ଦୀପମାନ ଜଳାଇଲେ। ସେହି ଦୀପବୃକ୍ଷର କର୍ମ ସ୍ୱର୍ଣ୍ଣର ପିଟାକର୍ମ ଥିଲା, ତହିଁର ଗଣ୍ଡି ଓ ପୁଷ୍ପ ପର୍ଯ୍ୟନ୍ତ ପିଟାକର୍ମ ଥିଲା। ସଦାପ୍ରଭୁ ମୂଷାଙ୍କୁ ଯେଉଁ ଆଦର୍ଶ ଦେଖାଇଥିଲେ, ତଦନୁସାରେ ସେ ଦୀପବୃକ୍ଷ ନିର୍ମାଣ କଲେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବୀୟମାନଙ୍କୁ ନେଇ ସୂଚି କର। ତୁମ୍ଭେ ସେମାନଙ୍କୁ ସୂଚି କରିବା ନିମନ୍ତେ ଏହି ରୂପେ କରିବ, ସେମାନଙ୍କ ଉପରେ ପାପାର୍ଥକ ଜଳ ପ୍ରକ୍ଷେପ କର ଓ ସେମାନେ ଆପଣା ଆପଣାର ସମସ୍ତ ଶରୀରରେ ଖୁର ଚଳାନ୍ତୁ ଓ ସେମାନେ ଆପଣା ଆପଣା ବସ୍ତ୍ର ଧୋଇ ଆପଣା ଆପଣାକୁ ସୂଚି କରାନ୍ତୁ। ତହିଁ ଉତ୍ତାରେ ସେମାନେ ଏକ ଗୋବତ୍ସ ଓ ତହିଁର ତୈଳ ମିଶ୍ରିତ ସରୁ ମଇଦାର ଭୈକ୍ଷ ନୈବେଦ୍ୟ ଆଣନ୍ତୁ। ପୁଣି ତୁମ୍ଭେ ଆଉ ଏକ ଗୋବତ୍ସ ପାପାର୍ଥକ ବଳି ନିମନ୍ତେ ନେବ। ତହୁଁ ତୁମେ ଲେବ୍ୟମାନଙ୍କୁ ସମାଗମ ତମ୍ବୁ ସମ୍ମୁଖରେ ଉପସ୍ଥିତ କରାଇବ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକି ଏକତ୍ର କରିବ। ଆଉ ତୁମେ ଲେବ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ କରାଇବ। ତହୁଁ ଇସ୍ରାଏଲ ସନ୍ତାନଗଣ ଲେବ୍ୟମାନଙ୍କ ଉପରେ ଆପଣମାନଙ୍କର ହସ୍ତ ନିର୍ଭର ଦେବେ। ଆଉ ହାରଣ ଇସ୍ରାଏଲ ସନ୍ତାନଗଣ ପକ୍ଷରେ ଲେବ୍ୟମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ଉପହାର ରୂପେ ଉତ୍ସର୍ଗ କରିବ। ତହିଁରେ ସେମାନେ ସଦାପ୍ରଭୁଙ୍କର ସେବା କରିପାରିବେ। ତହିଁ ଉତ୍ତାରେ ଲେବ୍ୟମାନେ ସେହି ଦୁଇ ଗୋବତ୍ସର ମସ୍ତକରେ ଆପଣାମାନଙ୍କ ହସ୍ତର ନିର୍ଭର ଦେବେ। ତହୁଁ ତୁମ୍ଭେ ଲେବ୍ୟମାନଙ୍କ ପାଇଁ ଆପଣା ପ୍ରାୟଶ୍ଚିତ୍ତ କରିବା ନିମନ୍ତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଗୋଟିକି ପାପାର୍ଥକ ବଳି ରୂପେ ଓ ଅନ୍ୟଟିକି ହୋମାର୍ଥକ ବଳି ରୂପେ ଉତ୍ସର୍ଗ କରିବ। ପୁଣି ତୁମ୍ଭେ ହାରଣ ଓ ତାହାର ପୁତ୍ରଗଣ ସମ୍ମୁଖରେ ଲେବ୍ୟମାନଙ୍କୁ ଉପସ୍ଥିତ କରାଇ ଦୋଳନୀୟ ନୈବେଦ୍ୟ ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ଏହି ରୂପେ ତୁମେ ଇସ୍ରାଏଲ ସନ୍ତାନଗଣଠାରୁ ଲେବ୍ୟମାନଙ୍କୁ ପୃଥକ କରିବ। ତହିଁରେ ଲେବ୍ୟମାନେ ଆମ୍ଭର ହେବେ। ତହିଁ ଉତ୍ତାରେ ଲେବ୍ୟମାନେ ସେବା କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କରିବେ। ପୁଣି ତୁମ୍ଭେ ସେମାନଙ୍କୁ ସୂଚୀ କରି ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କରିବ, କାରଣ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଆମ୍ଭ ଉଦ୍ଦେଶ୍ୟରେ ସମ୍ପୂର୍ଣ୍ଣ ରୂପେ ଦତ୍ତ ଲୋକ। ଆମ୍ଭେ ଇସ୍ରାଏଲର ସନ୍ତାନଗଣ ମଧ୍ୟରୁ ସମସ୍ତ ପ୍ରଥମଜାତ ଗର୍ଭଫଳ ବଦଳେ ସେମାନଙ୍କୁ ଆପଣା ନିମନ୍ତେ ଗ୍ରହଣ କଲୁ। ଯେହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ମନୁଷ୍ୟ ଓ ପଶୁ ଉଭୟର ସମସ୍ତ ପ୍ରଥମଜାତ ଆମ୍ଭର, ମିଶର ଦେଶର ସମସ୍ତ ପ୍ରଥମଜାତକୁ ଆଘାତ କରିବା ଦିନ ଆମ୍ଭେ ସେମାନଙ୍କୁ ଆପଣା ନିମନ୍ତେ ପବିତ୍ର କଲୁ। ପୁଣି ଇସ୍ରାଏଲ ସନ୍ତାନଗଣର ସମସ୍ତ ପ୍ରଥମଜାତ ବଦଳେ ଆମ୍ଭେ ଲେବ୍ୟମାନଙ୍କୁ ଗ୍ରହଣ କଲୁ। ଆଉ ଇସ୍ରାଏଲ ସନ୍ତାନଗଣ ପବିତ୍ର ସ୍ଥାନ ନିକଟକୁ ଆସିବା ବେଳେ ଯେପରି ସେମାନଙ୍କ ମଧ୍ୟରେ ମାରି ଉପସ୍ଥିତ ନ ହୁଏ, ଏଥିପାଇଁ ଆମେ ସମାଗମ ତମ୍ବୁରେ ଇସ୍ରାଏଲ ସନ୍ତାନଗଣ ବଦଳେ ସେବା ଓ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଲେବ୍ୟମାନଙ୍କୁ ଦାନ ରୂପେ ଓ ହାରଣ ଓ ତାହାର ପୁତ୍ରଗଣକୁ ଦେଲୁ। ଏହି ରୂପେ ମୂଷା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଲେବ୍ୟମାନଙ୍କ ପ୍ରତି କଲେ। ସଦାପ୍ରଭୁ ଲେବ୍ୟମାନଙ୍କ ବିଷୟରେ ମୂଷାଙ୍କୁ ଯେ ସମସ୍ତ ଆଜ୍ଞା ଦେଇଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସେମାନଙ୍କ ପ୍ରତି କଲେ। ପୁଣି ଲେବ୍ୟମାନେ ଆପଣା ଆପଣାକୁ ପାପରୁ ପରିଷ୍କାର କଲେ, ଆପଣା ଆପଣା ବସ୍ତ୍ର ଧୌତ କଲେ। ତେଣୁ ହାରଣ ସେମାନଙ୍କୁ ସଦାପ୍ରଭୁଙ୍କ ସମ୍ମୁଖରେ ଦୋଳନୀୟ ନୈବେଦ୍ୟ ରୂପେ ଉତ୍ସର୍ଗ କଲେ, ଆଉ ହାରଣ ସେମାନଙ୍କୁ ସୂଚି କରିବା ନିମନ୍ତେ ପ୍ରାୟଶ୍ଚିତ କଲେ। ତହିଁ ଉତ୍ତାରେ ଲେବ୍ୟମାନେ ହାରଣର ସମ୍ମୁଖରେ ଓ ତାହାର ପୁତ୍ରଗଣ ସମ୍ମୁଖରେ ଆପଣା ଆପଣା ସେବାକର୍ମ କରିବା ନିମନ୍ତେ ସମାଗମ ତମ୍ବୁରେ ପ୍ରବେଶ କଲେ। ସଦାପ୍ରଭୁ ଲେବ୍ୟମାନଙ୍କ ବିଷୟରେ ମୂଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ, ତଦନୁସାରେ ସେମାନଙ୍କ ପ୍ରତି କଲେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଲେବ୍ୟମାନଙ୍କ ବିଷୟରେ ଏହି ବ୍ୟବସ୍ଥା, 25 ବୟସରୁ ଲେବ୍ୟମାନେ ସମାଗମ ତମ୍ବୁରେ ସେବାକର୍ମ କରିବା ନିମନ୍ତେ ସେବକ ଶ୍ରେଣୀଭୁକ୍ତ ହେବେ। ପୁଣି ସେମାନେ 50 ବର୍ଷ ପର୍ଯ୍ୟନ୍ତ ବୟସ୍କ ହେଲେ ସେବାକର୍ମରୁ ନିବୃତ୍ତ ହୋଇ ଆଉ ସେବା କରିବେ ନାହିଁ। ତଥାପି ସେମାନେ ରକ୍ଷଣୀୟ ରକ୍ଷା କରିବାରେ ସମାଗମ ତମ୍ବୁରେ ଆପଣା ଆପଣା ଭ୍ରାତା ସହିତ ସେବାକର୍ମ କରିବେ ଓ ଅନ୍ୟ ସେବା କରିବେ ନାହିଁ। ଲେବ୍ୟମାନଙ୍କ ରକ୍ଷଣୀୟ ବିଷୟରେ ତୁମ୍ଭେ ସେମାନଙ୍କ ପ୍ରତି ଏ ରୂପେ କରିବ। ଗଣନା ପୁସ୍ତକ 9 ପର୍ବ। ଅନନ୍ତର ଲୋକମାନେ ମିଶ୍ର ଦେଶରୁ ବାହାର ହେଲା ଉତାରେ ଦ୍ୱିତୀୟ ବର୍ଷର ପ୍ରଥମ ମାସରେ ସିନୟ ପ୍ରାନ୍ତରରେ ସଦାପ୍ରଭୁ ମୋଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣ ନିରୂପିତ ସମୟରେ ନିସ୍ତାର ପର୍ବ ପାଳନ କରନ୍ତୁ। ଏହି ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟାକାଳର ନିରୂପିତ ସମୟରେ ତୁମ୍ଭେମାନେ ତାହା ପାଳନ କରିବ, ତହିଁର ସମସ୍ତ ବିଧି ଓ ନିୟମ ଅନୁସାରେ ତାହା ପାଳନ କରିବ। ତହୁଁ ମୋଷା ଇସ୍ରାଏଲ ସନ୍ତାନଗଣକୁ ନିସ୍ତାର ପର୍ବ ପାଳନ କରିବା ପାଇଁ କହିଲେ। ତହିଁରେ ସେମାନେ ପ୍ରଥମ ମାସ ଚତୁର୍ଦ୍ଦଶ ଦିନର ସନ୍ଧ୍ୟାବେଳେ ସିନୟ ପ୍ରାନ୍ତରରେ ନିସ୍ତାର ପର୍ବ ପାଳନ କଲେ। ସଦାପ୍ରଭୁ ମୋଷାଙ୍କୁ ଯେପରି ଆଜ୍ଞା ଦେଇଥିଲେ ତଦନୁସାରେ ଇସ୍ରାଏଲ ସନ୍ତାନଗଣ ସବୁ କର୍ମ କଲେ। ମାତ୍ର କେତେକ ଲୋକ ମନୁଷ୍ୟର ଶବ ସ୍ପର୍ଶ କରି ଅଶୁଚି ହେବାରୁ ସେହିଦିନ ସେମାନେ ନିସ୍ତାର ପର୍ବ ପାଳନ କରିପାରିଲେ ନାହିଁ। ଏନିମନ୍ତେ ସେମାନେ ସେହିଦିନ ମୂଷା ଓ ହାରଣଙ୍କ ନିକଟକୁ ଆସିଲେ। ସେହି ଲୋକମାନେ ତାଙ୍କୁ କହିଲେ, ଆମ୍ଭେମାନେ ମନୁଷ୍ୟର ଶବ ଦ୍ୱାରା ଅଶୁଚି ହୋଇଅଛୁ, ଏହେତୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କରିବା ପାଇଁ କି ହେତୁ ଆମ୍ଭେମାନେ ନିର୍ବାରିତ ହେଉଅଛୁ। ତେବେ ମୂଷା ସେମାନଙ୍କୁ କହିଲେ, ତୁମେମାନେ ରହିଥାଅ, ତୁମମାନଙ୍କ ବିଷୟରେ ସଦାପ୍ରଭୁ କି ଆଜ୍ଞା ଦେବେ ତାହା ଶୁଣେ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମମାନଙ୍କ ମଧ୍ୟରେ କିମ୍ବା ତୁମମାନଙ୍କ ଭବିଷ୍ୟତ ସନ୍ତାନଗଣ ମଧ୍ୟରେ ଯେବେ କେହି ଶବ ଦ୍ୱାରା ଅଶୁଚି ହୁଏ କିମ୍ବା ଦୂର ସ୍ଥାନରେ ପଥିକ ହୁଏ, ତେବେ ସେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ପାଳନ କରିବ। ଦ୍ୱିତୀୟ ମାସର ଚତୁର୍ଦ୍ଦଶ ଦିନ ସନ୍ଧ୍ୟାବେଳେ ସେମାନେ ତାହା ପାଳନ କରିବେ। ସେମାନେ ତାଡ଼ିଶୂନ୍ୟ ରୁଟି ଓ ପିତା ଶାକ ସହିତ ତାହା ଭୋଜନ କରିବେ। ସେମାନେ ପ୍ରଭାତ ପର୍ଯ୍ୟନ୍ତ ତହିଁରୁ କିଛି ରଖିବେ ନାହିଁ କିମ୍ବା ତହିଁର କୌଣସି ହାଡ଼ ଭାଙ୍ଗିବେ ନାହିଁ। ସେମାନେ ନିସ୍ତାର ପର୍ବର ସମସ୍ତ ବିଧି ଅନୁସାରେ ପାଳନ କରିବେ। ମାତ୍ର ଯେ କେହି ଶୁଚି ଥାଇ ଓ ପଥିକ ନ ହୋଇ ନିସ୍ତାର ପର୍ବ ପାଳନ କରିବାରୁ କ୍ଷାନ୍ତ ହୁଏ, ସେହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ। ସେ ନିରୂପିତ ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗ କଲା ନାହିଁ, ଏଥିପାଇଁ ସେହି ମନୁଷ୍ୟ ଆପଣା ପାପ ବହିବ। ଆଉ ଯେବେ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିସ୍ତାର ପର୍ବ ପାଳନ କରିବାକୁ ଇଚ୍ଛା କରେ, ତେବେ ସେ ନିସ୍ତାର ପର୍ବର ବିଧି ଅନୁସାରେ ଓ ତହିଁର ନିୟମାନୁସାରେ ତାହା ପାଳନ କରିବ। ସ୍ୱଦେଶଜାତ କି ବିଦେଶଜାତ ଦୁହିଁଙ୍କ ପାଇଁ ତୁମ୍ଭମାନଙ୍କର ଏକ ବିଧି ହେବ। ଆଉ ଯେଉଁଦିନ ଆବାସ ସ୍ଥାପିତ ହେଲା ସେହିଦିନ ମେଘ ଆବାସକୁ ଅର୍ଥାତ୍ ସାକ୍ଷ୍ୟ ତମ୍ବୁ ଆଚ୍ଛାଦନ କଲା, ପୁଣି ତା ସନ୍ଧ୍ୟା ସମୟରୁ ପ୍ରଭାତ ପର୍ଯ୍ୟନ୍ତ ଆବାସ ଉପରେ ଅଗ୍ନିତୁଲ୍ୟ ଦେଖାଗଲା। ଏହି ରୂପେ ସର୍ବଦା ହେଲା, ମେଘ ଆବାସକୁ ଆଚ୍ଛାଦନ କଲା, ପୁଣି ରାତ୍ରିରେ ଅଗ୍ନିତୁଲ୍ୟ ଦେଖାଗଲା। ଆଉ କୌଣସି ସମୟରେ ତମ୍ବୁ ଉପରୁ ସେ ମେଘ ଉପରକୁ ନିଆଗଲା। ସେ ସମୟ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ, ପୁଣି ସେ ମେଘ ଯେଉଁଠାରେ ରହିଲା ଇସ୍ରାଏଲ ସନ୍ତାନଗଣ ସେହିଠାରେ ଛାଉଣି ସ୍ଥାପନ କଲେ। ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କଲେ ଓ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଛାଉଣି ସ୍ଥାପନ କଲେ। ଯେପର୍ଯ୍ୟନ୍ତ ସେହି ମେଘ ଆବାସ ଉପରେ ରହିଲା ସେ ପର୍ଯ୍ୟନ୍ତ ସେମାନେ ଛାଉଣି ସ୍ଥାପନ କରି ରହିଲେ। ପୁଣି ଯେତେବେଳେ ସେହି ମେଘ ଆବାସ ଉପରେ ବହୁଦିନ ବିଳମ୍ବ କରି ରହିଲା, ସେତେବେଳେ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ରକ୍ଷଣୀୟ ରକ୍ଷା କଲେ ଓ ଯାତ୍ରା କଲେ ନାହିଁ। ପୁଣି କେବେ କେବେ ସେ ମେଘ ଆବାସ ଉପରେ ଅଳ୍ପ ଦିନ ରହିଲା, ସେ ସମୟରେ ହିଁ ସେମାନେ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଛାଉଣି କରି ରହିଲେ ଓ ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଯାତ୍ରା କଲେ। ଆଉ କେବେ କେବେ ମେଘ ସନ୍ଧ୍ୟାଠାରୁ ପ୍ରଭାତ ପର୍ଯ୍ୟନ୍ତ ରହିଲା ଓ ପ୍ରଭାତରେ ମେଘ ଉପରକୁ ନିଆଯାନ୍ତେ ସେମାନେ ଯାତ୍ରା କଲେ, ଅବା ଯେବେ ତାହା ଦିବାରାତ୍ର ରହିଲା ତେବେ ମେଘ ଉପରକୁ ନିଆଯାନ୍ତେ ସେମାନେ ଯାତ୍ରା କଲେ। ଦୁଇଦିନ କି ଏକ ମାସ କି ଏକ ବର୍ଷ ହେଉ, ଆବାସ ଉପରେ ମେଘ ଯେତେକାଳ ବିଳମ୍ବ କରି ଅବସ୍ଥିତ ହେଲା ସେତେକାଳ ଇସ୍ରାଏଲ ସନ୍ତାନଗଣ ଯାତ୍ରା ନ କରି ଛାଉଣିରେ ରହିଲେ, ମାତ୍ର ତାହା ନିଆଯାନ୍ତେ ସେମାନେ ଯାତ୍ରା କଲେ। ସେମାନେ ସଦାପ୍ରଭୁଙ୍କ ଆଜ୍ଞାରେ ଛାଉଣି ସ୍ଥାପନ କଲେ ଓ ସଦାପ୍ରଭୁଙ୍କ ଆଜ୍ଞାରେ ଯାତ୍ରା କଲେ। ସେମାନେ ମୋଷାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କର ରକ୍ଷଣୀୟ ରକ୍ଷା କଲେ। ଗଣନା ପୁସ୍ତକ ଦଶ ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ରୂପାର ଦୁଇ ତୂରୀ ନିର୍ମାଣ କର, ତୁମେ ପିଟାକର୍ମରେ ତାହା ନିର୍ମାଣ କରିବ, ଆଉ ତୁମେ ମଣ୍ଡଳୀକୁ ଆହ୍ୱାନ କରିବାବେଳେ ଓ ଛାଉଣି ସମୟ ପ୍ରସ୍ଥାନ କରିବାବେଳେ ତାହା ବ୍ୟବହାର କରିବ। ପୁଣି ସେମାନେ ସେହି ଦୁଇ ତୂରୀ ବଜାନ୍ତେ, ସମସ୍ତ ମଣ୍ଡଳୀ ସମାଗମ ତମ୍ବୁଦ୍ୱାରରେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ଆଉ ଯେବେ ସେମାନେ ଏକ ତୂରୀ ବଜାଇବେ, ତେବେ ଅଧିପତିମାନେ ଅର୍ଥାତ୍ ଇସ୍ରାଏଲର ସହସ୍ରାଧିପତିମାନେ ତୁମ୍ଭ ନିକଟରେ ଏକତ୍ରିତ ହେବେ। ପୁଣି ତୁମ୍ଭେମାନେ ରଣତୂରୀ ବଜାନ୍ତେ, ପୂର୍ବ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ପୁଣି ତୁମ୍ଭେମାନେ ଦ୍ୱିତୀୟ ଥର ରଣତୂରୀ ବଜାନ୍ତେ, ଦକ୍ଷିଣ ଦିଗସ୍ଥିତ ଛାଉଣିର ଲୋକମାନେ ଯାତ୍ରା କରିବେ। ଏହି କ୍ରମରେ ସେମାନେ ଆପଣମାନଙ୍କ ଯାତ୍ରା ନିମନ୍ତେ ରଣତୂରୀ ବଜାଇବେ। ସମାଜକୁ ଏକତ୍ର କରିବା ସମୟରେ ତୁମେମାନେ ତୂରୀ ବଜାଇବ, ମାତ୍ର ରଣତୂରୀ ବଜାଇବ ନାହିଁ। ଆଉ ହାରଣର ପୁତ୍ର ଯାଜକମାନେ ସେହି ଦୁଇ ତୂରୀ ବଜାଇବେ, ପୁଣି ତାହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତି ଅନନ୍ତକାଳୀନ ବିଧି ହେବ। ଆଉ ଯେଉଁ ସମୟରେ ତୁମ୍ଭେମାନେ ଆପଣା ଦେଶରେ କ୍ଲେଶଦାୟୀ ବିପକ୍ଷଗଣ ବିରୁଦ୍ଧରେ ଯୁଦ୍ଧ କରିବାକୁ ଯିବ, ସେହି ସମୟରେ ତୁମ୍ଭେମାନେ ଏହି ତୂରୀରେ ରଣବାଦ୍ୟ ବଜାଇବ। ତହିଁରେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସାକ୍ଷାତରେ ତୁମ୍ଭେମାନେ ସ୍ମରଣ କରାଯିବ ଓ ତୁମ୍ଭେମାନେ ଆପଣମାନଙ୍କ ଶତ୍ରୁଗଣଠାରୁ ରକ୍ଷା ପାଇବ। ଆହୁରି ତୁମ୍ଭମାନଙ୍କ ଆନନ୍ଦ ଦିନରେ ଓ ତୁମ୍ଭମାନଙ୍କ ନିରୂପିତ ପର୍ବରେ ଓ ତୁମ୍ଭମାନଙ୍କ ମାସର ଆରମ୍ଭରେ ତୁମେମାନେ ଆପଣମାନଙ୍କର ହୋମବଳି ଓ ମଙ୍ଗଳାର୍ଥକ ବଳି ଉପରେ ଏହି ତୂରୀ ବଜାଇବ। ତହିଁରେ ତାହା ତୁମ୍ଭମାନଙ୍କ ପରମେଶ୍ୱରଙ୍କ ସମ୍ମୁଖରେ ତୁମମାନଙ୍କ ସ୍ମରଣାର୍ଥେ ହେବ। ଆମ୍ଭେ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱର ଅଟୁ। ଆଉ ଦ୍ୱିତୀୟ ବର୍ଷର ଦ୍ୱିତୀୟ ମାସର କୋଡ଼ିଏ ଦିନରେ ସେହି ମେଘ ସାକ୍ଷ୍ୟରୂପ ଆବାସ ଉପରୁ ନିଆଗଲା। ତହିଁରେ ଇସ୍ରାଏଲ ସନ୍ତାନଗଣ ଯାତ୍ରା କରିବାର ନିୟମାନୁସାରେ ସିନୟ ପ୍ରାନ୍ତରରୁ ଅଗ୍ରସର ହେଲେ, ପୁଣି ସେହି ମେଘ ପାରଣ ପ୍ରାନ୍ତରରେ ଅବସ୍ଥିତି କଲା। ଆଉ ମୂଷାଙ୍କ ଦ୍ୱାରା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସେମାନେ ପ୍ରଥମ ଥର ଯାତ୍ରା କଲେ। ପ୍ରଥମରେ ଯେହୁଦା ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କର ସୈନ୍ୟାନୁସାରେ ଚଳିଲା, ପୁଣି ଅମିନାଦବର ପୁତ୍ର ନହସନ ସେମାନଙ୍କର ସୈନ୍ୟ ଉପରେ ଥିଲା, ଆଉ ସୁରିଆର ପୁତ୍ର ନଥନେଲ ଇସାଖର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା, ଆଉ ହେଲନର ପୁତ୍ର ଇଲିଆବନ ସବ୍ଲୁନ୍ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଏଉ ତାରେ ଆବାସ ଭଗାଯାନ୍ତେ, ଗେର୍ସନ ସନ୍ତାନଗଣ ଓ ମରାରୀର ସନ୍ତାନଗଣ ସେହି ଆବାସ ବହି ଅଗ୍ରସର ହେଲେ। ତେଣୁ ରୁବେନ ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା, ପୁଣି ସଦୟର ପୁତ୍ର ଇଲିସୁର ସେମାନଙ୍କ ସୈନ୍ୟ ଉପରେ ଥିଲା, ଆଉ ସୁରି ସଦୟର ପୁତ୍ର ସଲୁମିଏଲ ସିମିଓନ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା, ଆଉ ଦୁଏଲର ପୁତ୍ର ଇଲିଆସଫ ଗାଦ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ତହିଁ ଉତାରେ କରାହିତ୍ୟମାନେ ପବିତ୍ର ସ୍ଥାନର ଭାର ବହି ଅଗ୍ରସର ହେଲେ। ପୁଣି ସେମାନଙ୍କ ପହଞ୍ଚିବା ସମୟକୁ ଅନ୍ୟମାନେ ଆବାସ ସ୍ଥାପନ କରିଥିଲେ, ଆଉ ଇଫ୍ରେମ୍ ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କର ସୈନ୍ୟାନୁସାରେ ଚଳିଲା, ଓ ଅମିହୁଦର ପୁତ୍ର ଇଲିସାମା ସେମାନଙ୍କ ସୈନ୍ୟ ଉପରେ ଥିଲା, ଆଉ ପଦାହସୁରର ପୁତ୍ର ଗମଲିଏଲ ମନସି ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା, ପୁଣି ଗିଦିଓନିର ପୁତ୍ର ଅବିଦାନ ବିନ୍ୟାମିନ ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ତେଣୁ ସମସ୍ତ ଛାଉଣିର ପଶ୍ଚାଦାନ ସନ୍ତାନଗଣର ଛାଉଣିର ଧ୍ୱଜା ସେମାନଙ୍କ ସୈନ୍ୟାନୁସାରେ ଚଳିଲା। ଅମିସଦୟର ପୁତ୍ର ଅହିଏସର ସେମାନଙ୍କ ସୈନ୍ୟ ଉପରେ ଥିଲା, ଆଉ ଅକ୍ରଣର ପୁତ୍ର ପଗିଏଲ ଆସେର ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା, ପୁଣି ଏନନର ପୁତ୍ର ଅହିର ନପ୍ତାଲି ସନ୍ତାନଗଣର ବଂଶୀୟ ସୈନ୍ୟ ଉପରେ ଥିଲା। ଏହି ରୂପେ ଇସ୍ରାଏଲ ସନ୍ତାନଗଣର ଯାତ୍ରା ସେମାନଙ୍କ ସୈନ୍ୟାନୁସାରେ ହେଲା ଓ ସେମାନେ ଅଗ୍ରସର ହେଲେ। ଅନନ୍ତର ମୂଷା ଆପଣା ଶ୍ୱଶୁର ମିଦିଅନିୟର ରୁଏଲର ପୁତ୍ର ହୋବ୍କୁ କହିଲେ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ କହିଛନ୍ତି ଆମ୍ଭେ ତାହା ତୁମ୍ଭମାନଙ୍କୁ ଦେବା, ସେହି ସ୍ଥାନକୁ ଆମ୍ଭେ ଯାହା ଯାହା କରୁଅଛୁ ତୁମ୍ଭେ ଆମମାନଙ୍କ ସଙ୍ଗରେ ଆସ, ତହିଁରେ ଆମ୍ଭେମାନେ ତୁମ୍ଭର ମଙ୍ଗଳ କରିବା, କାରଣ ସଦାପ୍ରଭୁ ଇସ୍ରାଏଲ ବିଷୟରେ ମଙ୍ଗଳ କଥା କହିଛନ୍ତି। ତମୁ ସେ କହିଲା, ମୁଁ ଯିବି ନାହିଁ, ମାତ୍ର ମୁଁ ଆପଣା ନିଜ ଦେଶକୁ ଓ ଆପଣା ଜ୍ଞାତିମାନଙ୍କ ନିକଟକୁ ପ୍ରସ୍ଥାନ କରିବି। ତେବେ ମୂଷା କହିଲେ, ବିନୟ କରୁଅଛି ତୁମ୍ଭେ ଆମମାନଙ୍କୁ ଛାଡ଼ି ଯାଅ ନାହିଁ, କାରଣ ପ୍ରାନ୍ତର ମଧ୍ୟରେ କି ପ୍ରକାରେ ଆମ୍ଭମାନଙ୍କର ଛାଉଣି ସ୍ଥାପନ କରିବାକୁ ହେବ ତାହା ତୁମେ ଜାଣ। ଏହେତୁ ତୁମ୍ଭେ ଆମ୍ଭମାନଙ୍କ ଚକ୍ଷୁର ବଦଳ ହେବ, ଆଉ ତୁମ୍ଭେ ଆମ୍ଭମାନଙ୍କ ସଙ୍ଗେ ଗଲେ ଏହା ହେବ, ନିଶ୍ଚୟ ଏହା ହେବ। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଯେକୌଣସି ମଙ୍ଗଳ କରିବେ ତାହା ଆମ୍ଭେମାନେ ତୁମ୍ଭ ପ୍ରତି କରିବୁ। ଏଉତାରେ ସେମାନେ ସଦାପ୍ରଭୁଙ୍କ ପର୍ବତରୁ ତିନି ଦିନର ପଥ ଗଲେ, ପୁଣି ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସେମାନଙ୍କ ନିମନ୍ତେ ବିଶ୍ରାମ ସ୍ଥାନ ଅନ୍ୱେଷଣ କରିବା ପାଇଁ ସେମାନଙ୍କ ଆଗରେ ତିନି ଦିନର ପଥ ଗଲା। ପୁଣି ସେମାନେ ଛାଉଣିରୁ ଯାତ୍ରା କରିବା ବେଳେ ସଦାପ୍ରଭୁଙ୍କ ମେଘ ଦିବସରେ ସେମାନଙ୍କ ଉପରେ ରହିଲା। ପୁଣି ସିନ୍ଧୁକ ଅଗ୍ରସର ହେବାବେଳେ ମୂଷା କହନ୍ତି, ସଦାପ୍ରଭୁ ଉଠ, ପୁଣି ତୁମ୍ଭର ଶତ୍ରୁମାନେ ଛିନ୍ନଭିନ୍ନ ହୁଅନ୍ତୁ, ଓ ଯେଉଁମାନେ ତୁମକୁ ଘୃଣା କରନ୍ତି ସେମାନେ ତୁମ୍ଭ ସମ୍ମୁଖରୁ ପଳାୟନ କରନ୍ତୁ। ଆଉ ତାହା ବିଶ୍ରାମ କରିବା ବେଳେ ସେ କହନ୍ତି, ସଦାପ୍ରଭୁ ତୁମେ ଇସ୍ରାଏଲର ଅୟୁତ ସହସ୍ର ପ୍ରତି ଫେର। ଗଣନା ପୁସ୍ତକ ଏଗାର ପର୍ବ। ଅନନ୍ତର ଲୋକମାନେ ସଦାପ୍ରଭୁଙ୍କର କର୍ଣ୍ଣଗୋଚରରେ ମନ୍ଦ କଥା କହି ବଚସାକାରୀ ଲୋକମାନଙ୍କର ତୁଲ୍ୟ ହେଲେ। ପୁଣି ସଦାପ୍ରଭୁ ତାହା ଶୁଣନ୍ତେ ତାହାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା, ତହିଁରେ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ପ୍ରଜ୍ୱଳିତ ହୋଇ ଛାଉଣିର ପ୍ରାନ୍ତଭାଗ ଗ୍ରାସ କଲା। ଏ ନିମନ୍ତେ ଲୋକମାନେ ମୂଷାଙ୍କ ନିକଟରେ କ୍ରନ୍ଦନ କଲେ, ତହୁ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତେ ସେହି ଅଗ୍ନି ଥମିଗଲା। ତେଣୁ ସେହି ସ୍ଥାନର ନାମ ତବିୟାରା ଦହନ ହେଲା, କାରଣ ସଦାପ୍ରଭୁଙ୍କର ଅଗ୍ନି ସେମାନଙ୍କ ମଧ୍ୟରେ ଦହନ କରିଥିଲା। ଅନନ୍ତର ସେମାନଙ୍କର ମଧ୍ୟବର୍ତ୍ତୀ ମିଶ୍ରିତ ଲୋକମାନଙ୍କର ଜନତା ଲୋଭାକ୍ରାନ୍ତ ହେବାକୁ ଲାଗିଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମଧ୍ୟ ପୁନର୍ବାର ରୋଦନ କରି କହିଲେ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ଆମ୍ଭେମାନେ ମିଶର ଦେଶରେ ବିନା ମୂଲ୍ୟରେ ଯେଉଁ ମାଛ ଖାଉଥିଲୁ ତାହା ମନେ ପଡ଼େ, ସେ କାକୁଡ଼ି ଓ ସେ ଖରଭୁଜ ଓ ସେ ପରୁ ଓ ସେ ପିଆଜ ଓ ସେ ରସୁଣ ମନରେ ପଡ଼େ, ମାତ୍ର ଏବେ ଆମ୍ଭମାନଙ୍କର ପ୍ରାଣ ଶୁଷ୍କ ହେଉଅଛି, ଏଠି କିଛି ନାହିଁ, ଏହି ମାନା ଛଡ଼ା ଆଉ କିଛି ଦେଖିବାକୁ ନାହିଁ, ଆଉ ସେହି ମାନା ଧନିଆ ପରି ତୈର ସଦୃଶ୍ୟ ମୁକ୍ତା ସଦୃଶ୍ୟ। ଲୋକମାନେ ଏଣେତେଣେ ଭ୍ରମଣ କରି ତାହା ସାଉଁଟିଲେ ଓ ଚକିରେ ତାହା ପେଷିଲେ, ଅବା କୁଟୁଣିରେ ତାହା ଚୂର୍ଣ୍ଣ କରି କହାଇରେ ସିଦ୍ଧ କରି ପିଠା ପ୍ରସ୍ତୁତ କଲେ, ଆଉ ତୈଳପକ୍ଷ ପିଠା ପରି ତୈର ସ୍ୱାଦ ଥିଲା। ରାତ୍ରିରେ ଛାଉଣି ଉପରେ କାକର ପଡ଼ିଲାବେଳେ ସେହି ମାନ୍ନା ତହିଁ ସଙ୍ଗରେ ପଡ଼ିଲା। ଏଉତାରେ ଲୋକମାନେ ସମୁଦାୟ ପରିବାର ସହିତ ପ୍ରତ୍ୟେକ ଲୋକ ଆପଣା ତମ୍ବୁଦ୍ୱାର ନିକଟରେ ରୋଦନ କରିବାର ମୂଷା ଶୁଣିଲେ, ତହିଁରେ ସଦାପ୍ରଭୁଙ୍କର କ୍ରୋଧ ଅତିଶୟ ପ୍ରଜ୍ୱଳିତ ହେଲା। ପୁଣି ମୂଷା ହିଁ ଅସନ୍ତୁଷ୍ଟ ହେଲେ, ତହୁ ମୂଷା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ କିଏ ହେତୁ ଆପଣା ଦାସ ପ୍ରତି ଅନିଷ୍ଟ ବ୍ୟବହାର କରିଅଛ, ଓ କିଏ ହେତୁ ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇନାହିଁ ଯେ ମୋ ଉପରେ ଏହି ସମସ୍ତ ଲୋକଙ୍କର ଭାର ଦେଉଅଛ? ମୁଁ କ'ଣ ଏହି ସମସ୍ତ ଲୋକଙ୍କୁ ଗର୍ଭରେ ଧାରଣ କରିଅଛି? ମୁଁ କ'ଣ ସେମାନଙ୍କୁ ଜନ୍ମ କରିଅଛି ଯେ ତୁମ୍ଭେ ସେମାନଙ୍କର ପୂର୍ବପୁରୁଷମାନଙ୍କ ନିକଟରେ ଯେଉଁ ଦେଶ ବିଷୟରେ ଶପଥ କରିଥିଲ ସେହି ଦେଶ ପର୍ଯ୍ୟନ୍ତ ଦୁଗ୍ଧ ପୋଷ ଶିଶୁ ପାଳନକାରୀ ପିତାତୁଲ୍ୟ ସେମାନଙ୍କୁ କୋଳରେ ବହି ଘେନି ଯିବା ପାଇଁ ମୋତେ କହୁଅଛ? ମୁଁ ଏହି ସମସ୍ତ ଲୋକଙ୍କୁ ଦେବା ପାଇଁ ମାଂସ କାହୁଁ ପାଇବି? କାରଣ ସେମାନେ ମୋ ନିକଟରେ କାନ୍ଦି କାନ୍ଦି କହୁଅଛନ୍ତି, ଆମ୍ଭମାନଙ୍କୁ ମାଂସ ଦିଅ, ଆମ୍ଭେମାନେ ଖାଇବା। ମୁଁ ଏକାକୀ ଏତେ ଲୋକଙ୍କର ଭାର ବହି ନ ପାରେ, କାରଣ ଏହା ମୋ ପାଇଁ ଅସହ୍ୟ ଅଟେ। ଆଉ ଯେବେ ତୁମେ ମୋ ପ୍ରତି ଏପରି ବ୍ୟବହାର କର, ତେବେ ବିନୟ କରୁଅଛି ମୁଁ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପ୍ରାପ୍ତ ହୋଇଥିଲେ ଏକାବେଳେ ମୋତେ ମାରି ପକାଅ, ପୁଣି ମୋତେ ଆପଣା ଦୁର୍ଗତି ଦେଖିବାକୁ ଦିଅ ନାହିଁ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଯେଉଁ ଲୋକମାନଙ୍କର ପ୍ରାଚୀନ ଓ ଅଧିପତି ବୋଲି ଜାଣୁଅଛ, ଇସ୍ରାଏଲ ଏପରି 70 ଜଣ ପ୍ରାଚୀନ ଲୋକଙ୍କୁ ଆମ୍ଭ ନିକଟରେ ଏକତ୍ର କର, ପୁଣି ସେମାନଙ୍କୁ ସମାଗମ ତମ୍ବୁଦ୍ୱାର ନିକଟକୁ ଆଣ, ସେମାନେ ତୁମ୍ଭ ସଙ୍ଗେ ସେଠାରେ ଠିଆ ହେବେ, ତହିଁରେ ଆମ୍ଭେ ସେହି ସ୍ଥାନକୁ ଓହ୍ଲାଇ ଆସି ତୁମ୍ଭ ସଙ୍ଗେ କଥା କହିବା, ଓ ତୁମ୍ଭଠାରେ ଯେଉଁ ଆତ୍ମା ଅଛି ତହିଁରୁ ନେଇ ସେମାନଙ୍କୁ ଦେବା, ତହିଁରେ ତୁମେ ଯେପରି ଏକାକୀ ଲୋକମାନଙ୍କର ଭାର ନ ବହିବ, ଏଥିପାଇଁ ସେମାନେ ତୁମ୍ଭ ସହିତ ଲୋକମାନଙ୍କର ଭାର ବହିବେ। ପୁଣି ତୁମ୍ଭେ ଲୋକମାନଙ୍କୁ କୁହ, ତୁମ୍ଭେମାନେ କାଲି ପାଇଁ ଆପଣା ଆପଣାକୁ ପବିତ୍ର କର, ଆଉ ତୁମ୍ଭେମାନେ ମାଂସ ଖାଇବ, କାରଣ ତୁମ୍ଭେମାନେ ସଦାପ୍ରଭୁଙ୍କ କର୍ଣ୍ଣଗୋଚରରେ କ୍ରନ୍ଦନ କରି କହିଅଛ, କିଏ ଆମ୍ଭମାନଙ୍କୁ ମାଂସ ଖାଇବାକୁ ଦେବ? ବରଂ ମିଶର ଦେଶରେ ଆମ୍ଭମାନଙ୍କର ମଙ୍ଗଳ ଥିଲା। ଏ ନିମନ୍ତେ ସଦାପ୍ରଭୁ ତୁମ୍ଭମାନଙ୍କୁ ମାଂସ ଦେବେ, ତୁମ୍ଭେମାନେ ତାହା ଖାଇବ। ତୁମ୍ଭେମାନେ ଦିନେ କି ଦୁଇ ଦିନ କି ପାଞ୍ଚ ଦିନ କି ଦଶ ଦିନ କି କୋଡ଼ିଏ ଦିନ ଖାଇବ ତାହା ନୁହେଁ, ମାତ୍ର ସମ୍ପୂର୍ଣ୍ଣ ଏକ ମାସ ପର୍ଯ୍ୟନ୍ତ। ତାହା ତୁମ୍ଭମାନଙ୍କର ନାସିକାରୁ ନିର୍ଗତ ଓ ତୁମ୍ଭମାନଙ୍କର ଘୃଣାଯୋଗ୍ୟ ନ ହୁଏ ସେ ପର୍ଯ୍ୟନ୍ତ ଖାଇବ, କାରଣ ତୁମ୍ଭେମାନେ ଆପଣାମାନଙ୍କର ମଧ୍ୟବର୍ତ୍ତୀ ସଦାପ୍ରଭୁଙ୍କୁ ଅଗ୍ରାହ୍ୟ କରି ତାହାଙ୍କ ସମ୍ମୁଖରେ କ୍ରନ୍ଦନ କରି କହିଅଛ, ଆମ୍ଭେମାନେ କାହିଁକି ମିଶରରୁ ବାହାରି ଆସିଲୁ? ତେବେ ମୂଷା କହିଲେ, ମୁଁ ଯେଉଁ ଲୋକମାନଙ୍କ ମଧ୍ୟରେ ଅଛି ସେମାନେ 600,000 ପଦାତିକ, ତଥାପି ତୁମ୍ଭେ କହୁଅଛ ଆମ୍ଭେ ସେମାନଙ୍କୁ ମାଂସ ଦେବା, ସେମାନେ ତାହା ସମ୍ପୂର୍ଣ୍ଣ ଏକ ମାସ ଖାଇବେ? ସେମାନଙ୍କୁ ଅଣ୍ଟିବା ଭଳି କ'ଣ ପଲପଲ ଗୋମେଷ ବଧ କରାଯିବ? ଅବା ସେମାନଙ୍କୁ ଅଣ୍ଟିବା ଭଳି ସମୁଦ୍ରର ସବୁ ମାଛ କ'ଣ ଏକତ୍ର କରାଯିବ? ତୈରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସଦାପ୍ରଭୁଙ୍କର ହସ୍ତ କି ସଙ୍କୁଚିତ ହୋଇଅଛି? ତୁମ୍ଭ ପ୍ରତି ଆମର ବାକ୍ୟ ସଫଳ ହେବ କି ନାହିଁ ତୁମ୍ଭେ ଏବେ ତାହା ଦେଖିବ। ଏଥିରେ ମୂଷା ବାହାରକୁ ଯାଇ ଲୋକମାନଙ୍କୁ ସଦାପ୍ରଭୁଙ୍କ କଥା କହିଲେ। ପୁଣି ସେ ଲୋକମାନଙ୍କର ପ୍ରାଚୀନ ବର୍ଗ ମଧ୍ୟରୁ 70 ଜଣଙ୍କୁ ଏକତ୍ର କରି ତମ୍ବୁର ଚତୁର୍ଦ୍ଦିଗରେ ରଖିଲେ। ତହିଁରେ ସଦାପ୍ରଭୁ ମେଘରେ ଓହ୍ଲାଇ ଆସି ତାହାଙ୍କ ସହିତ କଥା କହିଲେ। ଆଉ ଯେଉଁ ଆତ୍ମା ତାହାଙ୍କଠାରେ ଥିଲା ତହିଁରୁ ନେଇ 70 ପ୍ରାଚୀନଙ୍କୁ ଦେଲେ। ପୁଣି ସେହି ଆତ୍ମା ସେମାନଙ୍କ ଉପରେ ଅବସ୍ଥାନ କରନ୍ତେ, ସେମାନେ ଭବିଷ୍ୟତ କଥା ପ୍ରଚାର କଲେ, ମାତ୍ର ତହିଁ ଉତାରେ ଆଉ କଲେ ନାହିଁ। ମାତ୍ର ଛାଉଣି ମଧ୍ୟରେ 2 ଜଣ ଅବଶିଷ୍ଟ ରହିଲେ, ଜଣଙ୍କର ନାମ ଇଲଦତ୍ ଓ ଅନ୍ୟର ନାମ ମେଦତ୍। ସେମାନଙ୍କ ଉପରେ ସେହି ଆତ୍ମା ଅବସ୍ଥିତି କଲା। ସେମାନେ ସେହି ଲିଖିତ ଲୋକମାନଙ୍କ ମଧ୍ୟରେ ଥିଲେ, ମାତ୍ର ବାହାର ହୋଇ ତମ୍ବୁ ନିକଟକୁ ଯାଇନଥିଲେ। ସେମାନେ ଛାଉଣି ମଧ୍ୟରେ ଥାଇ ଭବିଷ୍ୟତ କଥା ପ୍ରଚାର କଲେ। ତହୁଁ ଜଣେ ଯୁବା ଦୌଡ଼ିଯାଇ ମୂଷାଙ୍କୁ କହିଲା, ଇଲଦତ୍ ଓ ମେଦତ୍ ଛାଉଣି ମଧ୍ୟରେ ଭବିଷ୍ୟତ କଥା ପ୍ରଚାର କରୁଛନ୍ତି। ତହିଁରେ ନୁନର ପୁତ୍ର ଜୁଓସୁଓ ନାମକ ମୂଷାଙ୍କର ଜଣେ ମନୋନୀତ ପରିଚାରକ ମୂଷାଙ୍କୁ କହିଲେ, ହେ ପ୍ରଭୁ ମୂଷା, ସେମାନଙ୍କୁ ନିଷେଧ କରନ୍ତୁ। ତେବେ ମୂଷା କହିଲେ, ତୁମ୍ଭେ ମୋ ସକାଶୁ କ'ଣ ଈର୍ଷା କରୁଅଛ? ପରମେଶ୍ୱର କରନ୍ତୁ ସଦାପ୍ରଭୁଙ୍କର ସମସ୍ତ ଲୋକ ଭବିଷ୍ୟତ ବକ୍ତା ହେଅନ୍ତୁ ଓ ସଦାପ୍ରଭୁ ସେମାନଙ୍କ ଉପରେ ଆପଣା ଆତ୍ମା ଦିଅନ୍ତୁ। ଏ ଉତ୍ତାରେ ମୂଷା ଓ ଇସ୍ରାଏଲ ପ୍ରାଚୀନଗଣ ଛାଉଣିକି ଗମନ କଲେ। ଅନନ୍ତର ସଦାପ୍ରଭୁଙ୍କ ନିକଟରୁ ବାୟୁ ବହିଲା ଓ ତାହା ସମୁଦ୍ରରୁ ଭାଟୋଇ ପକ୍ଷୀ ଆଣିଲା। ପୁଣି ଛାଉଣିର ଚତୁର୍ଦ୍ଦିଗରେ ଏପାଖେ ଦିନକର ପଥ ଓ ସେପାଖେ ଦିନକର ପଥ ପର୍ଯ୍ୟନ୍ତ ସେମାନଙ୍କୁ ଭୂମିଠାରୁ ପ୍ରାୟ 2 ହସ୍ତ ଉର୍ଦ୍ଧ୍ୱରେ ପକାଇଲା। ତହିଁରେ ଲୋକମାନେ ଛିଡ଼ା ହୋଇ ସେହି ସମସ୍ତ ଦିବାରାତ୍ର ଓ ପରଦିନ ସମସ୍ତ ଦିବସ ସେହି ଭାଟୋଇ ପକ୍ଷୀ ସଂଗ୍ରହ କଲେ। କେହି 10 ହୋମରୁ ଉଣା ସଂଗ୍ରହ କଲା ନାହିଁ, ଆଉ ସେମାନେ ଆପଣାମାନଙ୍କ ନିମନ୍ତେ ଛାଉଣିର ଚାରିଆଡ଼େ ତାହା ବିଛାଇ ରଖିଲେ। ମାତ୍ର ସେମାନେ ଦନ୍ତ ମଧ୍ୟରେ ମାଂସ ଥାଉ ଥାଉ ଚୋବାଇଲା ପୂର୍ବେ ଲୋକମାନଙ୍କ ବିରୁଦ୍ଧରେ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ତହିଁରେ ସଦାପ୍ରଭୁ ଲୋକମାନଙ୍କୁ ଅତି ମହାମାରୀରେ ସଂହାର କଲେ। ତହିଁରେ ସେହି ସ୍ଥାନର ନାମ କିବ୍ରୋତ୍ ହତବା ଲୋଭ ହେତୁକ କବର ହେଲା, ଯେହେତୁ ସେମାନେ ସେହି ସ୍ଥାନରେ ଲୋକମାନଙ୍କୁ କବର ଦେଲେ। ଲୋକମାନେ କିବ୍ରୋତ୍ ଓ ହତବାଠାରୁ ହତ୍ସେରାତ୍କୁ ଯାତ୍ରା କରି ସେହିଠାରେ ରହିଲେ। ଗଣନା ପୁସ୍ତକ 12 ପର୍ବ। ମୂଷା ଏକ କୁସିଆ ସ୍ତ୍ରୀକି ବିବାହ କରିଥିଲେ, ଏଣୁ ମରିୟମ ଓ ହାରଣ ସେହି କୁସିଆ ସ୍ତ୍ରୀ ସକାଶୁ ମୂଷାଙ୍କ ବିରୁଦ୍ଧରେ କଥା କହିଲେ। ସେମାନେ କହିଲେ, ସଦାପ୍ରଭୁ କି କେବଳ ମୂଷାଙ୍କ ସହିତ କଥା କହିଅଛନ୍ତି? ସେ କି ଆମ୍ଭମାନଙ୍କ ସହିତ ମଧ୍ୟ କଥା କହିନାହାନ୍ତି? ମାତ୍ର ଏକଥା ସଦାପ୍ରଭୁ ଶୁଣିଲେ, ମୂଷା ପୃଥିବୀସ୍ଥ ସମସ୍ତ ଲୋକମାନଙ୍କଠାରୁ ଅତି ନମ୍ର ଲୋକ ଥିଲେ। ଅନନ୍ତର ସଦାପ୍ରଭୁ ଅକସ୍ମାତ୍ ମୂଷାଙ୍କୁ ଓ ହାରଣକୁ ଓ ମରିୟମ୍ଙ୍କୁ କହିଲେ, ତୁମେ 3 ଜଣ ବାହାର ହୋଇ ସମାଗମ ତମ୍ବୁ ନିକଟକୁ ଆସ। ତହିଁରେ ସେ 3 ଜଣ ବାହାର ହୋଇ ଆସିଲେ। ସେତେବେଳେ ସଦାପ୍ରଭୁ ମେଘସ୍ତମ୍ଭରେ ଓହ୍ଲାଇ ତମ୍ବୁ ଦ୍ୱାରରେ ଛିଡ଼ା ହୋଇ ହାରଣକୁ ଓ ମରିୟମ୍ଙ୍କୁ ଡାକିଲେ। ତହୁଁ ସେମାନେ ଦୁହେଁ ବାହାର ହୋଇ ଆସିଲେ। ତେବେ ସେ କହିଲେ, ଆମ୍ଭର ବାକ୍ୟ ଶୁଣ, ଯେବେ ତୁମ୍ଭମାନଙ୍କ ମଧ୍ୟରେ କେହି ଭବିଷ୍ୟତ ବକ୍ତା ଥାଏ, ତେବେ ଆମ୍ଭେ ସଦାପ୍ରଭୁ କୌଣସି ଦର୍ଶନ ଦ୍ୱାରା ତାହା ପ୍ରତି ଆପଣାକୁ ପ୍ରକାଶ କରିବା, ଆମ୍ଭେ ସ୍ୱପ୍ନ ଦ୍ୱାରା ତାହା ସହିତ କଥା କହିବା। ଆମ୍ଭର ସେବକ ମୂଷା ତଦ୍ରୂପ ନୁହେଁ, ସେ ଆମ୍ଭର ସମସ୍ତ ଗୃହ ମଧ୍ୟରେ ବିଶ୍ୱାସପାତ୍ର ଅଟେ। ଆମ୍ଭେ ତାହା ସହିତ ଗୁଢ଼ ବାକ୍ୟରେ ନୁହେଁ, ମାତ୍ର ମୁଖାମୁଖି ହୋଇ ପ୍ରକାଶ୍ୟ ରୂପେ କଥା କହିବା, ଓ ସେ ସଦାପ୍ରଭୁଙ୍କ ଆକାର ଦର୍ଶନ କରିବ। ଏହେତୁ ତୁମ୍ଭେମାନେ ଆମ୍ଭ ସେବକ ବିରୁଦ୍ଧରେ, ମୂଷା ବିରୁଦ୍ଧରେ କଥା କହିବାକୁ କାହିଁକି ଭୀତ ହେଲ ନାହିଁ? ଏହି ରୂପେ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ତେଣୁ ସେ ପ୍ରସ୍ଥାନ କଲେ। ପୁଣି ତମ୍ବୁ ଉପରୁ ମେଘ ସ୍ଥାନାନ୍ତରିତ ହେଲା, ଆଉ ଦେଖ ମରିୟମ କୃଷ୍ଣାଗ୍ରସ୍ତା ହିମତୁଲ୍ୟ ଶ୍ୱେତ, ପୁଣି ହାରଣ ମରିୟମକୁ ଅନାନ୍ତେ, ଦେଖ ସେ କୁଷ୍ଠଗ୍ରସ୍ତ। ତହିଁରେ ହାରଣ ମୂଷାଙ୍କୁ କହିଲେ, ହେ ମୋର ପ୍ରଭୁ, ଆମ୍ଭେମାନେ ମୂର୍ଖତାର କର୍ମ କରିଅଛୁ ଓ ଆମ୍ଭେମାନେ ପାପ କରିଅଛୁ, ଏହେତୁ ବିନୟ କରୁଅଛି ଆମ୍ଭମାନଙ୍କ ଉପରେ ସେହି ପାପ ଥୁଅ ନାହିଁ। ମାତାର ଗର୍ଭରୁ ନିର୍ମିତ ହେଲାବେଳେ ଯାହାର ମାଂସ ଅର୍ଦ୍ଧନଷ୍ଟ, ଏପରି ମୃତ ଲୋକ ତୁଲ୍ୟ ସେ ନ ହେଉ। ତହିଁରେ ମୂଷା ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରି କହିଲେ, ହେ ପରମେଶ୍ୱର, ବିନୟ କରୁଅଛି ତାହାକୁ ସୁସ୍ଥ କର। ଏଥିରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ଯେବେ ତାହାର ପିତା ତାହାର ମୁଖରେ କେବଳ ଛେପ ପକାଇଥାନ୍ତା, ତେବେ ସେ କି ସାତ ଦିନ ଲଜ୍ଜିତା ହୁଅନ୍ତା ନାହିଁ? ସେ ସାତ ଦିନ ପର୍ଯ୍ୟନ୍ତ ଛାଉଣୀ ବାହାରେ ରୁଦ୍ଧା ହୋଇ ରହୁ, ତହିଁ ଉତ୍ତାରେ ସେ ଭିତରକୁ ଅଣାଯିବ। ତ ମରିୟମ ସାତ ଦିନ ଛାଉଣୀର ବାହାରେ ରୁଦ୍ଧା ହେଲା, ଆଉ ମରିୟମ ପୁନର୍ବାର ଭିତରକୁ ଅଣା ନ ଯିବା ଯାଏଁ ଲୋକମାନେ ଯାତ୍ରା କଲେ ନାହିଁ। ତହିଁ ଉତ୍ତାରେ ଲୋକମାନେ ହଚ୍ଛେରାଠାରୁ ଯାତ୍ରା କରି ପାରଣ ପର୍ବତରେ ଛାଉଣୀ ସ୍ଥାପନ କଲେ। ଗଣନା ପୁସ୍ତକ ତେର ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଆମ୍ଭେମାନେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ କିଣାଣ ଦେଶ ଦେବା, ତାହା ଅନୁସନ୍ଧାନ କରିବାକୁ ତୁମ୍ଭେ ଲୋକମାନଙ୍କୁ ପଠାଅ। ସେମାନଙ୍କର ପ୍ରତ୍ୟେକ ପିତୃବଂଶ ମଧ୍ୟରେ ଯେଉଁମାନେ ଅଧିପତି ସେମାନଙ୍କୁ ପଠାଅ। ତହିଁରେ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ ପାରଣ ପ୍ରାନ୍ତରରୁ ସେମାନଙ୍କୁ ପଠାଇଲେ। ସେହି ଲୋକ ସମସ୍ତେ ଇସ୍ରାଏଲ ସନ୍ତାନଗଣର ପ୍ରଧାନ ଥିଲେ। ସେମାନଙ୍କର ନାମ ଏହି ରୁବେନ ବଂଶ ମଧ୍ୟରୁ ସକ୍କୁରର ବଂଶ ସମୟ, ସିମିଓନ ବଂଶ ମଧ୍ୟରୁ ହୋରିର ପୁତ୍ର ସାଫଟ, ଜିଉଦା ବଂଶ ମଧ୍ୟରୁ ଜିଫୁନ୍ନିର ପୁତ୍ର କାଲେବ, ଇସାଖର ବଂଶ ମଧ୍ୟରୁ ଜୋସେଫର ପୁତ୍ର ଜିଗାଲ, ଇଫ୍ରିୟମ ବଂଶ ମଧ୍ୟରୁ ନୁନର ପୁତ୍ର ହୋସେୟ, ବିନ୍ୟାମିନ ବଂଶ ମଧ୍ୟରୁ ରାଫୁର ପୁତ୍ର ପଲ୍ଟି, ସବ୍ଲୁନ୍ ବଂଶ ମଧ୍ୟରୁ ସୋଦିର ପୁତ୍ର ଗଦିଏଲ, ଜୋସେଫ ବଂଶ ମଧ୍ୟରୁ ଅର୍ଥାତ୍ ମନସି ବଂଶ ମଧ୍ୟରୁ ସୁଶୀର ପୁତ୍ର ଗର୍ଦି, ଦାନବଂଶ ମଧ୍ୟରୁ ଗମ୍ମପଲ୍ଲୀର ପୁତ୍ର ଅମିଏଲ, ଆସାର ବଂଶ ମଧ୍ୟରୁ ମିଖାଏଲର ପୁତ୍ର ସଥୁର, ନପ୍ତାଲି ବଂଶ ମଧ୍ୟରୁ ବପ୍ସିର ପୁତ୍ର ନହବି, ଗାଦବଂଶ ମଧ୍ୟରୁ ମାଖିର ପୁତ୍ର ଗୁଏଲ। ମୂଷା ଯେଉଁ ଲୋକମାନଙ୍କୁ ଦେଶ ଅନୁସନ୍ଧାନ କରିବାକୁ ପଠାଇଥିଲେ ସେମାନଙ୍କର ନାମ ଏହି, ଆଉ ମୂଷା ନୁନର ପୁତ୍ର ହୋସେୟଙ୍କୁ ଜିଓସିଓଙ୍କ ନାମ ଦେଲେ, ଆଉ ମୂଷା ଏମାନଙ୍କୁ କିଣାନ ଦେଶ ଅନୁସନ୍ଧାନ କରିବାକୁ ପଠାଇଲେ। ତୁମ୍ଭେମାନେ ଏହି ଦକ୍ଷିଣ ଦିଗ ଦେଇ ପର୍ବତ ଆରୋହଣ କର, ପୁଣି ସେହି ଦେଶ କିପରି, ତହିଁରେ ବାସକାରୀ ଲୋକମାନେ ବଳବାନ କି ଦୁର୍ବଳ ଓ ଅଳ୍ପ କି ଅନେକ, ପୁଣି ସେମାନେ ଯେଉଁ ଦେଶରେ ବାସ କରନ୍ତି ତାହା ଭଲ କି ମନ୍ଦ, ଯେ ଯେ ନଗରରେ ବାସ କରନ୍ତି ତାହା କି ପ୍ରକାର, ସେମାନେ ତମ୍ବୁରେ କି ଗଡ଼ରେ କାହିଁରେ ବାସ କରନ୍ତି, ପୁଣି ସେହି ଭୂମି କି ପ୍ରକାର, ଉର୍ବର କି ଅନୁର୍ବର, ତହିଁ ମଧ୍ୟରେ ବୃକ୍ଷ ଅଛି କି ନାହିଁ ତାହା ଦେଖ, ଆଉ ତୁମ୍ଭେମାନେ ସାହସୀ ହୋଇ ସେହି ଦେଶର ଫଳରୁ କିଛି ସଙ୍ଗରେ ଆଣ। ସେହି ସମୟରେ ପ୍ରଥମ ପକ୍ୱ ଦ୍ରାକ୍ଷାଫଳର ସମୟ ଥିଲା, ଏଣୁ ସେମାନେ ସିନ ପ୍ରାନ୍ତରରୁ ଯାତ୍ରା କରି ହମାତର ପ୍ରବେଶ ସ୍ଥାନସ୍ଥିତ ରାହବ ପର୍ଯ୍ୟନ୍ତ ଅନୁସନ୍ଧାନ କଲେ, ଆଉ ସେମାନେ ଦକ୍ଷିଣ ଦିଗ ଦେଇ ଯାଇ ହିବ୍ରୋନରେ ଉପସ୍ଥିତ ହେଲେ। ସେହି ସ୍ଥାନରେ ଅହିମାନ ଓ ସେହେୟ ଓ ତଲୟ ଅନାକର ଏହି ସନ୍ତାନମାନେ ଥିଲେ। ମିଶରସ୍ଥିତ ସୋୟାନ ପତନର ସାତ ବର୍ଷ ପୂର୍ବେ ହିବ୍ରୋନର ପତନ ହୋଇଥିଲା। ଏଉତାରେ ସେମାନେ ଇସ୍କ୍ରୋଲ ଉପତ୍ୟକାରେ ଉପସ୍ଥିତ ହୋଇ ସେଠାରେ ଏକ ପେଣ୍ଡା ଫଳଯୁକ୍ତ ଦ୍ରାକ୍ଷାଲତାର ଏକ ଡାଳ କାଟି ତାହା ଦୁଇଜଣ ସାଙ୍ଗରେ ବହିଲେ। ସେମାନେ ଡାଳିମ୍ବ ଓ ଡିମ୍ବୁରି ଫଳ ମଧ୍ୟ ଆଣିଲେ। ଇସ୍ରାଏଲ ସନ୍ତାନଗଣ ଯେଉଁ ଦ୍ରାକ୍ଷାପେଣ୍ଡା କାଟିଥିଲେ ତହିଁ ସକାଶୁ ସେହି ସ୍ଥାନ ଇସ୍କ୍ରୋଲ ଉପତ୍ୟକା ନାମରେ ପ୍ରସିଦ୍ଧ ହେଲା। ଆଉ 40 ଦିନ ଉତ୍ତାରେ ସେମାନେ ଦେଶ ଅନୁସନ୍ଧାନ କରି ଫେରିଆସିଲେ। ଅନନ୍ତର ସେମାନେ ଆସି ପାରଣ ପ୍ରାନ୍ତରସ୍ଥ କାଦେଶ ନାମକ ସ୍ଥାନରେ ମୂଷା ଓ ହାରଣ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟରେ ଉପସ୍ଥିତ ହୋଇ ସେମାନଙ୍କୁ ଓ ସମସ୍ତ ମଣ୍ଡଳୀକି ସମାଚାର ଦେଲେ ଓ ସେମାନଙ୍କୁ ସେହି ଦେଶର ଫଳ ଦେଖାଇଲେ। ପୁଣି ସେମାନେ ବର୍ଣ୍ଣନା କରି ତାହାଙ୍କୁ କହିଲେ, ତୁମ୍ଭେ ଆମ୍ଭମାନଙ୍କୁ ଯେ ଦେଶକୁ ପଠାଇଥିଲ ଆମ୍ଭେମାନେ ସେଠାକୁ ଯାଇଥିଲୁ, ଆଉ ତାହା ଦୁଗ୍ଧ ମଧୁ ପ୍ରବାହୀ ପ୍ରମାଣ, ଏହା ତହିଁର ଫଳ। ତଥାପି ସେହି ଦେଶ ନିବାସୀମାନେ ବଳବାନ ଓ ନଗର ସବୁ ପ୍ରାଚୀର ବେଷ୍ଟିତ ଅତି ବଡ଼। ଆହୁରି ଆମ୍ଭେମାନେ ସେଠାରେ ଅନାକର ସନ୍ତାନଗଣକୁ ଦେଖିଲୁ, ଦକ୍ଷିଣ ଦେଶରେ ଅମାଲେକ ବାସ କଲେ, ପୁଣି ପର୍ବତରେ ହିତୀୟ ଓ ଜିବୁସୀୟ ଓ ଇମରୀୟ ଲୋକମାନେ ବାସ କରନ୍ତି, ଆଉ ସମୁଦ୍ର ନିକଟରେ ଓ ଜର୍ଦ୍ଦନ ତୀରରେ କିଣାନୀୟ ଲୋକମାନେ ବାସ କରନ୍ତି। ତହିଁରେ କାଲେବ ମୂଷାଙ୍କ ପକ୍ଷରୁ ଲୋକମାନଙ୍କୁ କ୍ଷାନ୍ତ କରିଆସି କହିଲେ, ଆସ ଆମ୍ଭେମାନେ ଏକାବେଳକେ ଉଠିଯାଇ ତାହା ଅଧିକାର କରୁ, ତାହା ପରାସ୍ତ କରିବାକୁ ଆମ୍ଭମାନଙ୍କର ଯଥେଷ୍ଟ ବଳ ଅଛି। ମାତ୍ର ଯେଉଁମାନେ ତାହାଙ୍କ ସହିତ ଯାଇଥିଲେ ସେମାନେ କହିଲେ, ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ। ଏହି ରୂପେ ସେମାନେ ଯେଉଁ ଦେଶ ଅନୁସନ୍ଧାନ କରିଥିଲେ ଇସ୍ରାଏଲ ସନ୍ତାନଗଣ ନିକଟରେ ସେହି ଦେଶର ଅଖ୍ୟାତି କରି ସେମାନେ ଯେଉଁ ଦେଶର ମଧ୍ୟ ଦେଇ ଅନୁସନ୍ଧାନ କରିବାକୁ ଯାଇଥିଲୁ ସେହି ଦେଶ ସ୍ୱନିବାସୀମାନଙ୍କୁ ଗ୍ରାସ କରେ। ପୁଣି ତହିଁ ମଧ୍ୟରେ ଆମ୍ଭେମାନେ ଯେତେ ଲୋକଙ୍କୁ ଦେଖିଲୁ ସେମାନେ ବଡ଼ ଡେଙ୍ଗା, ଆଉ ସେ ସ୍ଥାନରେ ଆମ୍ଭେମାନେ ମହାବୀରଜାତ ଅନାକର ସନ୍ତାନ ମହାବୀର ଗଣକୁ ଦେଖିଲୁ, ଆଉ ଆମ୍ଭେମାନେ ଆମ୍ଭମାନଙ୍କ ଦୃଷ୍ଟିରେ ଫଡିଙ୍ଗ ପରି ହେଲୁ ଓ ସେମାନଙ୍କ ଦୃଷ୍ଟିରେ ମଧ୍ୟ ସେ ରୂପେ ଥିଲୁ। ଗଣନା ପୁସ୍ତକ 14 ପର୍ବ। ଏଥିରେ ସମସ୍ତ ମଣ୍ଡଳୀ ଉଚ୍ଚସ୍ୱରରେ କୋଳାହଳ କଲେ ଓ ଲୋକମାନେ ସେହି ରାତ୍ରି ରୋଦନ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ସମସ୍ତେ ମୋଷାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବଚସା କଲେ ଓ ସମସ୍ତ ମଣ୍ଡଳୀ ସେମାନଙ୍କ ଆଗରେ କହିଲେ, ଆହା ଆମ୍ଭେମାନେ ଯେବେ ମିସର ଦେଶରେ ମରିଥାନ୍ତୁ, ଆହା ଆମ୍ଭେ ଯେବେ ଏହି ପ୍ରାନ୍ତରରେ ମରିଥାନ୍ତୁ, ସଦାପ୍ରଭୁ ଆମ୍ଭମାନଙ୍କୁ ଖଡ଼ଗରେ ନିପାତ କରିବା ପାଇଁ କିଏ ତୁ ଏ ଦେଶକୁ ଆଣିଲେ? ଆମ୍ଭମାନଙ୍କର ଭାର୍ଯ୍ୟା ଓ ବାଳକମାନେ ଲୁଟିତ ହେବେ, ମିସରକୁ ଫେରିଗଲେ କି ଆମ୍ଭମାନଙ୍କ ପାଇଁ ଭଲ ହୁଅନ୍ତା ନାହିଁ? ଏଥିରେ ସେମାନେ ଏକକୁ ଆରେକକୁ କହିଲେ, ଆସ ଆମ୍ଭେମାନେ ଜଣକୁ ପ୍ରଧାନ କରି ମିସରକୁ ଫେରିଯାଉ। ତହିଁରେ ମୂଷା ଓ ହାରଣ ଇସ୍ରାଏଲ ସନ୍ତାନଗଣର ସମସ୍ତ ସମାଜ ଆଗରେ ମୁହଁ ମାଡ଼ି ପଡ଼ିଲେ। ତେଣୁ ଦେଶ ଅନୁସନ୍ଧାନକାରୀ ଲୋକମାନଙ୍କ ମଧ୍ୟରୁ ନୁନର ପୁତ୍ର ଜିଓସୁଅ ଓ ଜିଫୁନ୍ର ପୁତ୍ର କାଲେବ ଆପଣା ଆପଣା ବସ୍ତ୍ର ଚିରିଲେ, ଆଉ ସେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀକି କହିଲେ, ଆମ୍ଭେମାନେ ଯେଉଁ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲୁ ତାହା ଅତ୍ୟନ୍ତ ଉତ୍ତମ ଦେଶ, ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ। ସେହି ଦେଶ ଦୁଗ୍ଧ ମଧୁ ପ୍ରବାହୀ ଅଟେ। କେବଳ ତୁମ୍ଭେମାନେ ସଦାପ୍ରଭୁଙ୍କ ବିଦ୍ରୋହୀ ହୁଅ ନାହିଁ, କିଏ ବା ସେହି ଦେଶର ଲୋକମାନଙ୍କୁ ଭୟ କର ନାହିଁ। ମାତ୍ର ସମସ୍ତ ମଣ୍ଡଳୀ ସେମାନଙ୍କୁ ପଥରରେ ମାରିବାକୁ କହିଲେ। ସେତେବେଳେ ସଦାପ୍ରଭୁଙ୍କ ପ୍ରତାପ ସମାଗମ ତମ୍ବୁରେ ଇସ୍ରାଏଲର ସମସ୍ତ ସନ୍ତାନ ପ୍ରତି ପ୍ରକାଶିତ ହେଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଏହି ଲୋକମାନେ କେତେକାଳ ଆମମାନଙ୍କୁ ଅବଜ୍ଞା କରିବେ? ଆଉ ଆମ୍ଭେ ସେମାନଙ୍କ ମଧ୍ୟରୁ ଚିହ୍ନ ସ୍ୱରୂପେ ଯେ ସମସ୍ତ କର୍ମ କରିଅଛୁ ତାହା କଲେ ହେଁ ସେମାନେ କେତେକାଳ ଆମ୍ଭଠାରେ ବିଶ୍ୱାସ କରିବେ ନାହିଁ? ଆମ୍ଭେ ମହାମାରୀ ଦ୍ୱାରା ସେମାନଙ୍କୁ ସଂହାର କରିବା ଓ ସେମାନଙ୍କୁ ଅଧିକାରଚ୍ୟୁତ କରିବା, ପୁଣି ସେମାନଙ୍କଠାରୁ ତୁମ୍ଭକୁ ବଡ଼ ଓ ବଳବାନ ଗୋଷ୍ଠୀ କରିବା। ଏଥିରେ ମୂଷା ସଦାପ୍ରଭୁଙ୍କୁ କହିଲେ, ତେବେ ମିଶ୍ରୀୟ ଲୋକମାନେ ତ ଏହା ଶୁଣିବେ, କାରଣ ତୁମ୍ଭେ ଆପଣା ପରାକ୍ରମ ଦ୍ୱାରା ସେମାନଙ୍କ ମଧ୍ୟରୁ ଏହି ଲୋକମାନଙ୍କୁ ଆଣିଅଛ। ପୁଣି ସେମାନେ ଏ ଦେଶ ନିବାସୀମାନଙ୍କୁ ତାହା କହିବେ, ସେମାନେ ଶୁଣିଅଛନ୍ତି ଯେ ତୁମ୍ଭେ ସଦାପ୍ରଭୁ ଏହି ଲୋକମାନଙ୍କର ମଧ୍ୟବର୍ତ୍ତୀ ଅଟ, କାରଣ ତୁମ୍ଭେ ସଦାପ୍ରଭୁ ପ୍ରତ୍ୟକ୍ଷ ଦର୍ଶନ ଦେଉଅଛ ଓ ତୁମ୍ଭ ମେଘ ସେମାନଙ୍କ ଉପରେ ସ୍ଥିତି କରୁଅଛି, ଓ ତୁମ୍ଭେ ଦିନବେଳେ ମେଘସ୍ତମ୍ଭରେ ଓ ରାତ୍ରିବେଳେ ଅଗ୍ନିସ୍ତମ୍ଭରେ ସେମାନଙ୍କ ଆଗେ ଆଗେ ଗମନ କରୁଅଛ। ବର୍ତ୍ତମାନ ଯେବେ ତୁମେ ଏହି ଲୋକମାନଙ୍କୁ ଏକ ମନୁଷ୍ୟ ତୁଲ୍ୟ ବଧ କରିବ, ତେବେ ଯେଉଁ ଅନ୍ୟ ଦେଶୀୟ ଲୋକମାନେ ତୁମ୍ଭର କୀର୍ତ୍ତିର କଥା ଶୁଣିଅଛନ୍ତି ସେମାନେ କହିବେ, ସଦାପ୍ରଭୁ ଏହି ଲୋକମାନଙ୍କୁ ଯେଉଁ ଦେଶ ଦେବାକୁ ଶପଥ କରିଥିଲେ ସେହି ଦେଶକୁ ସେମାନଙ୍କୁ ଆଣିପାରିଲେ ନାହିଁ। ଏହେତୁ ସେ ସେମାନଙ୍କୁ ପ୍ରାନ୍ତରରେ ବଦ୍ଧ କରିଅଛନ୍ତି। ଏବେ ମୁଁ ବିନୟ କରୁଅଛି, ପ୍ରଭୁଙ୍କର ପରାକ୍ରମ ମହାନ ହେଉ, ଯେପରି ତୁମ୍ଭେ କହିଅଛ। ସଦାପ୍ରଭୁ କ୍ରୋଧରେ ଧୀର ଓ ଦୟାରେ ପରିପୂର୍ଣ୍ଣ ଓ ଅପରାଧ ଆଜ୍ଞା ଲଙ୍ଘନର କ୍ଷମାକାରୀ, ତଥାପି ନିତ୍ୟାନ୍ତ ତହିଁର ଦଣ୍ଡଦାତା। ପୁଣି ତୃତୀୟ ଓ ଚତୁର୍ଥ ପୁରୁଷ ପର୍ଯ୍ୟନ୍ତ ସନ୍ତାନଗଣ ଉପରେ ପିତୃଗଣର ଅପରାଧର ପ୍ରତିଫଳଦାତା। ବିନୟ କରୁଅଛି, ତୁମ୍ଭେ ଆପଣା ଦୟାର ମହତ୍ତ୍ୱ ଅନୁସାରେ ଓ ତୁମ୍ଭେ ଏହି ଲୋକମାନଙ୍କୁ ମିଶ୍ରଠାରୁ ଏପର୍ଯ୍ୟନ୍ତ ଯେପରି କ୍ଷମା କରିଅଛ, ତଦନୁସାରେ ଏହି ଲୋକମାନଙ୍କର ଅପରାଧ କ୍ଷମା କର। ତହିଁରେ ସଦାପ୍ରଭୁ କହିଲେ, ଆମ୍ଭେ ତୁମର ବାକ୍ୟ ପ୍ରମାଣେ କ୍ଷମା କଲୁ, ମାତ୍ର ଯେବେ ଆମେ ଜୀବିତ ହେଉ, ଆଉ ଯେବେ ଏହି ସମସ୍ତ ପୃଥିବୀ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ହେବେ, ତେବେ ଏମାନଙ୍କ ମଧ୍ୟରୁ ଯେତେ ଲୋକ ଆମ୍ଭ ପ୍ରତାପ ପୁଣି ମିଶ୍ରରେ ଓ ପ୍ରାନ୍ତରରେ କୃତ ଆମର ଚିହ୍ନ ସ୍ୱରୂପ କର୍ମ ଦେଖିଲେ ହିଁ ଦଶଥର ଆମ୍ଭର ପରୀକ୍ଷା କରିଅଛନ୍ତି ଓ ଆମ୍ଭରବରେ ଅମନଯୋଗୀ ହୋଇଅଛନ୍ତି, ସେମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି ଆମ୍ଭେ ଯେଉଁ ଦେଶ ବିଷୟରେ ଶପଥ କରିଅଛୁ, ନିଶ୍ଚୟ ଏମାନଙ୍କ ମଧ୍ୟରୁ କେହି ସେହି ଦେଶ ଦେଖିପାରିବ ନାହିଁ। କେବେ ଯେଉଁମାନେ ଆମ୍ଭକୁ ଅବଜ୍ଞା କରିଅଛନ୍ତି ସେମାନଙ୍କ ମଧ୍ୟରୁ କେହି ତାହା ଦେଖିବ ନାହିଁ। ମାତ୍ର ଆମ୍ଭର ସେବକ କାଲେବ୍ଠାରେ ଅନ୍ୟ ଆତ୍ମା ଅଛି, ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଛି, ଏଥିପାଇଁ ସେ ଯେଉଁ ଦେଶକୁ ଯାଇଥିଲା ସେହି ଦେଶରେ ଆମ୍ଭେ ତାହାକୁ ପ୍ରବେଶ କରାଇବା ଓ ତାର ବଂଶ ତାର ଅଧିକାର କରିବେ। ବର୍ତ୍ତମାନ ଅମାଲେକୀୟ ଓ କିଣାନୀୟମାନେ ତଳଭୂମିରେ ବାସ କରନ୍ତି, କାଲି ତୁମ୍ଭେ ଫେରି ସୁଫ ସମୁଦ୍ରକୁ ଯିବା ପଥ ଦେଇ ପ୍ରାନ୍ତରକୁ ଗମନ କର। ଏଉତାରେ ସଦାପ୍ରଭୁ ମୋଷାଙ୍କୁ ଓ ହାରଣଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ବଚସା କରୁଅଛି, ଏହି ଯେଉଁ ଦୁଷ୍ଟ ମଣ୍ଡଳୀ ତାହାକୁ ଆମ୍ଭେ କେତେକାଳ ସହିବା? ଇସ୍ରାଏଲ ସନ୍ତାନଗଣ ଆମ୍ଭ ପ୍ରତିକୂଳରେ ଯେଉଁ ବଚସା କରୁଅଛନ୍ତି ତାହା ଶୁଣିଲୁ, ସେମାନଙ୍କୁ କୁହ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଯେବେ ଜୀବିତ ହେଉ ତେବେ ତୁମ୍ଭେମାନେ ଆମ୍ଭ କର୍ଣ୍ଣଗୋଚରରେ ଯାହା କରିଅଛ ତାହା ହିଁ ଆମ୍ଭେ ତୁମ୍ଭମାନଙ୍କ ପ୍ରତି କରିବା। ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ, ତୁମ୍ଭମାନଙ୍କ ମଧ୍ୟରେ 20 ବର୍ଷ ଓ ତହିଁରୁ ଅଧିକ ବର୍ଷ ବୟସ୍କ ଲୋକମାନଙ୍କର ସମ୍ପୂର୍ଣ୍ଣ ସଂଖ୍ୟାନୁସାରେ ଗଣିତ ଯେତେ ଲୋକ ତୁମେମାନେ ଆମ୍ଭ ବିରୁଦ୍ଧରେ ବଚସା କରିଅଛ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶରେ ବାସ କରାଇବାକୁ ହସ୍ତ ଉଠାଇଅଛୁ, ନିଶ୍ଚୟ ସେହି ଦେଶରେ ଜିଫୁନ୍ୟର ପୁତ୍ର କାଲେବ ଓ ନୁନର ପୁତ୍ର ଜିଓସୁଓ ଛଡ଼ା ତୁମେମାନେ ପ୍ରବେଶ କରିବ ନାହିଁ। ମାତ୍ର ତୁମେମାନେ ଆପଣା ଆପଣାର ଯେଉଁ ବାଳକଗଣ ବିଷୟରେ ସେମାନେ ଲୁଟିତ ହେବେ ବୋଲି କହିଥିଲ, ସେମାନଙ୍କୁ ଆମ୍ଭେ ସେହି ସ୍ଥାନକୁ ଆଣିବା, ଓ ତୁମ୍ଭେମାନେ ଯେଉଁ ଦେଶକୁ ତୁଚ୍ଛଜ୍ଞାନ କରିଅଛ ସେମାନେ ତହିଁର ପରିଚୟ ପାଇବେ, ମାତ୍ର ତୁମ୍ଭମାନଙ୍କର ଶବ ଏହି ପ୍ରାନ୍ତରରେ ପଡ଼ିବ। ପୁଣି ତୁମ୍ଭମାନଙ୍କର ସନ୍ତାନଗଣ 40 ବର୍ଷ ଏହି ପ୍ରାନ୍ତରରେ ଭ୍ରମଣକାରୀ ହେବେ, ଓ ଏହି ପ୍ରାନ୍ତରରେ ତୁମ୍ଭମାନଙ୍କର ଶବ ନଷ୍ଟ ନ ହେବା ପର୍ଯ୍ୟନ୍ତ ସେମାନେ ତୁମ୍ଭମାନଙ୍କ ବ୍ୟଭିଚାରର ଫଳ ଭୋଗ କରିବେ। ତୁମେମାନେ ଯେଉଁ 40 ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ, ଏରୂପେ 40 ବର୍ଷ ପର୍ଯ୍ୟନ୍ତ ତୁମେମାନେ ଆପଣା ଆପଣା ଅପରାଧ ବହିବ, ଓ ଆମ୍ଭର ବିପକ୍ଷତା କିପରି ତାହା ଜ୍ଞାତ ହେବ। ଆମେମାନେ ସଦାପ୍ରଭୁ ଏହା କହିଲୁ, ଆମ୍ଭ ବିପରୀତରେ ଏକମେଳି ହୋଇଅଛି, ଏହି ଯେଉଁ ଦୁଷ୍ଟମଣ୍ଡଳୀ ତାହା ପ୍ରତି ଆମ୍ଭେ ତାହା ନିଶ୍ଚୟ କରିବା। ଏହି ପ୍ରାନ୍ତରେ ସେମାନେ ନଷ୍ଟ ହେବେ, ଏହି ସ୍ଥାନରେ ସେମାନେ ମରିବେ, ଆଉ ଦେଶ ଅନୁସନ୍ଧାନ କରିବା ପାଇଁ ମୋଷାଙ୍କର ପ୍ରେରିତ ଯେଉଁ ଲୋକମାନେ ଫେରିଆସି ଏହି ଦେଶରେ ଅଖ୍ୟାତି ଆଣି ତା ବିରୁଦ୍ଧରେ ସମସ୍ତ ମଣ୍ଡଳୀକୁ ବଚସା କରାଇଥିଲେ, ଦେଶର ଅଖ୍ୟାତିକାରୀ ସେହି ଲୋକମାନେ ସଦାପ୍ରଭୁଙ୍କ ସମ୍ମୁଖରେ ମହାମାରୀ ଦ୍ୱାରା ମଲେ। ମାତ୍ର ଯେଉଁ ମନୁଷ୍ୟମାନେ ଦେଶ ଅନୁସନ୍ଧାନ କରିବାକୁ ଯାଇଥିଲେ ସେମାନଙ୍କ ମଧ୍ୟରୁ କେବଳ ନୁନର ପୁତ୍ର ଜିଓସିଓ ଓ ଜିଫୁନିର ପୁତ୍ର କାଲେବ ଜୀବିତ ରହିଲେ। ଆଉ ମୋଷା ଇସ୍ରାଏଲ ସମସ୍ତ ସନ୍ତାନକୁ ଏହି କଥା କହିଲେ, ତହିଁରେ ଲୋକମାନେ ଅତିଶୟ ବିଳାପ କଲେ। ପୁଣି ସେମାନେ ଅତି ପ୍ରାତଃକାଳରେ ଉଠି ପର୍ବତ ଶୃଙ୍ଗ ଉପରକୁ ଯିବାକୁ ବାହାରି କହିଲେ, ଦେଖ ଆମ୍ଭେମାନେ ଏଠାରେ ଅଛୁ, ସଦାପ୍ରଭୁ ଯେଉଁ ସ୍ଥାନ ବିଷୟରେ ପ୍ରତିଜ୍ଞା କରିଅଛନ୍ତି ସେହି ସ୍ଥାନକୁ ଯିବା, କାରଣ ଆମ୍ଭେମାନେ ପାପ କରିଅଛୁ। ତହିଁରେ ମୂଷା କହିଲେ, ଏବେ ତୁମମାନଙ୍କର କି ହେତୁ ସଦାପ୍ରଭୁଙ୍କ ଆଜ୍ଞା ଲଙ୍ଘନ କରୁଅଛ? ତୁମମାନଙ୍କର ଏହି କର୍ମ ସଫଳ ହେବ ନାହିଁ, କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ମଧ୍ୟରେ ନାହାନ୍ତି, ଯେପରି ତୁମେମାନେ ଶତ୍ରୁଗଣର ସମ୍ମୁଖରେ ପରାସ୍ତ ହେବ ନାହିଁ, ଏଥିପାଇଁ ଉପରକୁ ଯାଅ ନାହିଁ। ଯେହେତୁ ଅମାଲେକୀୟ ଓ କିଣାନୀୟ ଲୋକମାନେ ସେଠାରେ ତୁମ୍ଭମାନଙ୍କ ସମ୍ମୁଖରେ ଅଛନ୍ତି ଓ ତୁମ୍ଭେମାନେ ଖଡ଼ଗରେ ପତିତ ହେବ, ତୁମେମାନେ ସଦାପ୍ରଭୁଙ୍କଠାରୁ ବିମୁଖ ହେବାରୁ ସଦାପ୍ରଭୁ ତୁମ୍ଭମାନଙ୍କର ସହବର୍ତ୍ତୀ ହେବେ ନାହିଁ। ତଥାପି ସେମାନେ ପର୍ବତ ଶୃଙ୍ଗ ଉପରକୁ ଯିବାକୁ ଦୁଃସାହସ କଲେ, ମାତ୍ର ସଦାପ୍ରଭୁଙ୍କ ସାକ୍ଷ୍ୟ ସିନ୍ଧୁକ ଓ ମୂଷା ଛାଉଣୀରୁ ପ୍ରସ୍ଥାନ କଲେ ନାହିଁ। ସେତେବେଳେ ସେହି ପର୍ବତବାସୀ ଅମାଲିକୀୟ ଓ କିଣାନୀୟ ଲୋକମାନେ ଓହ୍ଲାଇ ଆସି ସେମାନଙ୍କୁ ଆଘାତ କଲେ ଓ ସେମାନଙ୍କୁ ପରାସ୍ତ କରି ହର୍ମା ପର୍ଯ୍ୟନ୍ତ ତଡ଼ିଦେଲେ। ଗଣନା ପୁସ୍ତକ 15 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶ ଦେବା, ତୁମେମାନେ ଆପଣମାନଙ୍କର ସେହି ନିବାସ ଦେଶରେ ଯେତେବେଳେ ପ୍ରବେଶ କରିବ, ପୁଣି ତୁମମାନଙ୍କର ମାନତ ପୂର୍ଣ୍ଣ କରିବା ନିମନ୍ତେ, କିଏ ବା ସ୍ୱେଚ୍ଛାଦତ୍ତ ଉପହାର ନିମନ୍ତେ, କିଏ ବା ତୁମ୍ଭମାନଙ୍କର ନିରୂପିତ ପର୍ବରେ ଗୋମେଷାଦି ପୋଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଗ୍ରାଣାତେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ। ସେତେବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉପହାର ଉତ୍ସର୍ଗକାରୀ ଲୋକ ହୋମାଦି ବଳିଦାନାର୍ଥକ ପ୍ରତ୍ୟେକ ମେଷବତ୍ସ୍ୟ ନିମନ୍ତେ ଏକ ହୀନର ଚତୁର୍ଥାଂଶ ତୈଳରେ ମିଶ୍ରିତ ଏକ ଏଫାର ଦଶମାଂଶ ସରୁ ମଇଦାର ନୈବେଦ୍ୟ ଆଣିବ, ପୁଣି ଏକ ହୀନର ଚତୁର୍ଥାଂଶ ଦ୍ରାକ୍ଷାରସର ପେୟ ନୈବେଦ୍ୟ ପ୍ରସ୍ତୁତ କରିବ, ଅଥବା ଏକ ମେଷ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଗ୍ରହାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହୀନର ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଏଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ, ପୁଣି ତୁମ୍ଭେ ପେୟ ନୈବେଦ୍ୟ ନିମନ୍ତେ ଏକ ହୀନର ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ, ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଅବା ମାନତପୂର୍ଣ୍ଣ କରଣାର୍ଥେ ବଳି ନିମନ୍ତେ କି ଅବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ପ୍ରସ୍ତୁତ କରିବ, ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହୀନ ତୈଳ ମିଶ୍ରିତ ଏକ ଏଫାର ତିନି ଦଶମାଂଶ ସରୁ ମଇଦାର ଭୈକ୍ଷ ନୈବେଦ୍ୟ ଆଣିବ, ପୁଣି ତୁମେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଗ୍ରହାର୍ଥକ ଅଗ୍ନିକୃତ ଉପହାର ପେୟ ନୈବେଦ୍ୟ ନିମନ୍ତେ ଅର୍ଦ୍ଧହୀନ ଦ୍ରାକ୍ଷାରସ ଆଣିବ। ଏହିରୂପେ ପ୍ରତ୍ୟେକ ଗୋରୁ ଓ ପ୍ରତ୍ୟେକ ମେଷ ଓ ପ୍ରତ୍ୟେକ ମେଷବତ୍ସ୍ୟ ଅବା ଛାଗବତ୍ସ୍ୟ ପ୍ରତି କରାଯିବ। ତୁମେମାନେ ପ୍ରସ୍ତୁତ କରିବା ସଂଖ୍ୟାନୁସାରେ ପ୍ରତ୍ୟେକ ପଶୁପତି ସେମାନଙ୍କ ସଂଖ୍ୟା ପ୍ରମାଣେ ସେ ରୂପେ କରିବ। ଗୃହଜାତ ସମସ୍ତ ଲୋକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ। ଏ ବ୍ୟବସ୍ଥା ଅନୁସାରେ ଏହିସବୁ କାର୍ଯ୍ୟ କରିବ। ଆଉ ଯେବେ ତୁମମାନଙ୍କ ମଧ୍ୟରେ ପ୍ରବାସକାରୀ କୌଣସି ବିଦେଶୀୟ ଲୋକ କିଏ ବା ତୁମମାନଙ୍କ ମଧ୍ୟରେ ପୁରୁଷାନୁକ୍ରମେ ବାସ କରି କୌଣସି ଲୋକ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବାକୁ ଇଚ୍ଛା କରେ, ତେବେ ତୁମେମାନେ ଯେ ପ୍ରକାର କର ସେ ପ୍ରକାରେ କରିବ। ସମାଜ ନିମନ୍ତେ, ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରସବକାରୀ ବିଦେଶୀ ଲୋକ ନିମନ୍ତେ ଏକ ବ୍ୟବସ୍ଥା ହେବ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି। ସଦାପ୍ରଭୁଙ୍କ ଛାମୁରେ ଯେପରି ତୁମେମାନେ ଅଟ, ସେପରି ବିଦେଶୀ ଲୋକମାନେ ହେବେ। ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ଆଦେଶ ହେବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ଆମ୍ଭେ ତୁମମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛୁ ସେହି ଦେଶରେ ଉପସ୍ଥିତ ହେଲେ ତୁମେମାନେ ଏ ରୂପେ କରିବ। ତୁମେମାନେ ସେହି ଦେଶର ଅନ୍ନ ଭୋଜନ କରିବାବେଳେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ତୁମେମାନେ ଆପଣା ଆପଣା ପ୍ରଥମ ସୁଜିରୁ ଉତ୍ତୋଳକନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ, ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର ସେ ରୂପେ ତାହା ଉତ୍ତୋଳନୀୟ ହେବ। ତୁମେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ସୁଜିରୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ଉତ୍ତୋଳନୀୟ ଉପହାର ଉତ୍ସର୍ଗ କରିବ। ଆଉ ଯେବେ ତୁମେମାନେ ଭ୍ରାନ୍ତିରେ ତ୍ରୁଟି କର ଓ ସଦାପ୍ରଭୁ ମୂଷାଙ୍କୁ ଯାହା କହିଅଛନ୍ତି ସେହିସବୁ ଆଜ୍ଞା, ଅର୍ଥାତ୍ ସଦାପ୍ରଭୁ ଦେବା ନିମନ୍ତେ ଦିନାବଧି ତୁମମାନଙ୍କର ପୁରୁଷାନୁକ୍ରମେ ସଦାପ୍ରଭୁ ମୂଷାଙ୍କ ଦ୍ୱାରା ଯେସବୁ ଆଜ୍ଞା ଦେଇଅଛନ୍ତି ତାହା ସବୁ ଯେବେ ପାଳନ ନ କର, ଯେବେ ତାହା ମଣ୍ଡଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ, ତେବେ ସମସ୍ତ ମଣ୍ଡଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ୍ୟ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ ନୈବେଦ୍ୟ ଓ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଉତ୍ସର୍ଗ କରିବେ। ଆଉ ଯାଜକ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିମନ୍ତେ ପ୍ରାୟଶ୍ଚିତ କରିବ, ତୈଳରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେ ଭ୍ରାନ୍ତି ସକାଶୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କର ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣିଅଛନ୍ତି। ତହିଁରେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକମାନେ କ୍ଷମା ପାଇବେ, କାରଣ ସମସ୍ତ ଲୋକଙ୍କ ସମ୍ବନ୍ଧରେ ଏହା ଭ୍ରାନ୍ତିରେ କରାଯାଇଥିଲା। ଆଉ ଯେବେ ଏକ ପ୍ରାଣୀ ଭ୍ରାନ୍ତିରେ ପାପ କରେ, ତେବେ ସେ ପାପାର୍ଥକ ବଳି ରୂପେ ଏକ ବର୍ଷୀୟ ଏକ ଛାଗ ବର୍ଷିଆ ଆଣିବ। ପୁଣି ଯେଉଁ ଲୋକ ଭ୍ରାନ୍ତିରେ ପାପ କରେ, ଯାଜକ ତା ପାଇଁ ସଦାପ୍ରଭୁଙ୍କ ସମ୍ମୁଖରେ ପ୍ରାୟଶ୍ଚିତ କରଣାର୍ଥେ ସେ ଭ୍ରାନ୍ତ ପ୍ରାଣୀ ନିମନ୍ତେ ପ୍ରାୟଶ୍ଚିତ କରିବ, ତହିଁରେ ସେ କ୍ଷମାପ୍ରାପ୍ତ ହେବ। ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗୃହଜାତ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀୟ ଲୋକମାନଙ୍କ ନିମନ୍ତେ ଛାଉଣିରେ କୌଣସି କର୍ମକାରୀର ଏକ ବ୍ୟବସ୍ଥା ହେବ। ମାତ୍ର ଯେଉଁ ପ୍ରାଣୀ ଉର୍ଦ୍ଧ୍ୱରେ ହସ୍ତରେ କୌଣସି ପାପକର୍ମ କରେ, ସେ ଗୃହଜାତ ହେଉ ବା ବିଦେଶୀ ହେଉ, ସଦାପ୍ରଭୁଙ୍କ ନିନ୍ଦା କରେ, ଏଣୁ ଏହି ପ୍ରାଣୀ ଆପଣା ଲୋକମାନଙ୍କ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାହାଙ୍କର ଆଜ୍ଞା ଲଙ୍ଘନ କଲା। ମାତ୍ର ପ୍ରାଣୀ ନିତ୍ୟାନ୍ତ ଉଚ୍ଛିନ୍ନ ହେବ, ତାହାର ଅପରାଧ ତାହା ଉପରେ ବର୍ତ୍ତିବ। ଏଥିଉତାରୁ ଇସ୍ରାଏଲ ସନ୍ତାନଗଣ ପ୍ରାନ୍ତରେ ଥିବା ସମୟରେ ଏକ ମନୁଷ୍ୟକୁ ବିଶ୍ରାମବାରରେ କାଠ ସାଉଁଟିବାର ଦେଖିଲେ। ପୁଣି ଯେଉଁମାନେ କାଠ ସାଉଁଟିବାର ଦେଖିଲେ, ସେମାନେ ମୂଷା ଓ ହାରଣ ଓ ସମସ୍ତ ମଣ୍ଡଳୀଙ୍କର ସାକ୍ଷାତକୁ ତାହାକୁ ଆଣିଲେ, ଆଉ ସେମାନେ ତାହାକୁ ରୁଦ୍ଧ କରି ରଖିଲେ, କାରଣ ତାହା ପ୍ରତି କି କର୍ତ୍ତବ୍ୟ ତାହା ପ୍ରକାଶ ହୋଇନଥିଲା। ଏଥିରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ସେ ମନୁଷ୍ୟ ଅବଶ୍ୟ ହତ ହେବ, ସମଗ୍ର ମଣ୍ଡଳୀ ତାହାକୁ ଛାଉଣିର ବାହାରେ ପଥର ପକାଇ ବଧ କରିବେ। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ଡଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ପକାଇଲେ, ତହୁଁ ସେ ମଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ ଓ ସେମାନଙ୍କୁ ଏହି ଆଜ୍ଞା ଦିଅ, ସେମାନେ ପୁରୁଷାନୁକ୍ରମେ ଆପଣା ଆପଣା ବତ୍ସ୍ୟର ଅଞ୍ଚଳରେ ଝାଲର ପ୍ରସ୍ତୁତ କରନ୍ତୁ, ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳସୂତ୍ର ଦିଅନ୍ତୁ, ତୁମେମାନେ ଯେପରି ସେହି ଝିଲର ଦେଖିବାକୁ ସଦାପ୍ରଭୁଙ୍କ ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ, ଓ ତୁମେମାନେ ଆପଣା ଆପଣାର ଯେଉଁ ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଚାର କରିଥାଅ, ତଦନୁସାରେ ଯେପରି ଭ୍ରମଣ ନ କରିବ, ଓ ଆମର ସମସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବ, ଓ ଯେପରି ଆପଣମାନଙ୍କର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ପବିତ୍ର ହେବ, ଏଥିପାଇଁ ସେହି ଝାଲର ହେବ। ତୁମମାନଙ୍କ ପରମେଶ୍ୱର ସଦାପ୍ରଭୁ ଆମ୍ଭେ ତୁମମାନଙ୍କର ପରମେଶ୍ୱର ହେବା ନିମନ୍ତେ ମିଶର ଦେଶରୁ ତୁମମାନଙ୍କୁ ବାହାର କରି ଆଣିଅଛୁ, ଆମ୍ଭେ ତୁମମାନଙ୍କର ପରମେଶ୍ୱର ସଦାପ୍ରଭୁ ଅଟୁ। ଗଣନା ପୁସ୍ତକ 16 ପର୍ବ। ଅନନ୍ତର ଲେବିର ପ୍ରପୌତ୍ର କହାତର ପୌତ୍ର ଜିସିହର ପୁତ୍ର କୋରହ, ପୁଣି ରୁବେନର ସନ୍ତାନଗଣ ମଧ୍ୟରୁ ଇଲିଆବର ପୁତ୍ର ଦାଥନ, ଅବିରାମ ଓ ପେଲ୍ତରର ପୁତ୍ର ଓନ୍ ଦଳ ବାନ୍ଧିଲେ। ପୁଣି ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ସୁଖ୍ୟାତିମନ୍ତ ଓ ସମାଜକୁ ଆହୁତ ମଣ୍ଡଳୀର 250 ଅଧିପତିଙ୍କ ସହିତ ମୂଷାଙ୍କ ସାକ୍ଷାତରେ ଉଠିଲେ, ଆଉ ସେମାନେ ମୂଷା ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହୋଇ ସେମାନଙ୍କୁ କହିଲେ, ତୁମେମାନେ ଆପଣାମାନଙ୍କ ଉପରେ ବହୁତ ନେଲଣି, ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି, କିହେତୁ ତୁମେମାନେ ସଦାପ୍ରଭୁଙ୍କ ସମାଜ ଉପରେ ଆପଣମାନଙ୍କୁ ଉନ୍ନତ କରୁଅଛ? ତୋ ମୂଷା ତାହା ଶୁଣି ମୁହଁ ମାଡ଼ି ପଡ଼ିଲେ। ପୁଣି ସେ କୋରହକୁ ଓ ତାହାର ଦଳସ୍ଥ ସମସ୍ତଙ୍କୁ କହିଲେ, କିଏ ତାହାଙ୍କର ଲୋକ ଓ କିଏ ପବିତ୍ର, ଏହା ସଦାପ୍ରଭୁ କାଲି ଦେଖାଇବେ। ପୁଣି ସେ ତାହାକୁ ଆପଣା ନିକଟକୁ ଅଣାଇବେ, ସେ ଯାହାକୁ ମନୋନୀତ କରିବେ ତାହାକୁ ଆପଣା ନିକଟକୁ ଅଣାଇବେ। ତେବେ ଏହା କର, ତୁମେମାନେ ଅଙ୍ଗାରଧାନୀ ନିଅ, କୋର ଓ ତାର ଦଳସ୍ଥ ସମସ୍ତେ, ପୁଣି କାଲି ତହିଁର ଅଗ୍ନି ଦିଅ, ସଦାପ୍ରଭୁଙ୍କ ସମ୍ମୁଖରେ ତହିଁ ଉପରେ ଧୂପ ଥୁଅ, ତହିଁରେ ସଦାପ୍ରଭୁ ଯେଉଁ ବ୍ୟକ୍ତିକୁ ମନୋନୀତ କରିବେ ସେ ପବିତ୍ର ହେବ। ହେ ଲେବିର ପୁତ୍ରମାନେ, ତୁମେମାନେ ଆପଣମାନଙ୍କ ଉପରେ ବହୁତ ନେଲଣି। ଆଉ ମୂଷା କୋରହକୁ କହିଲେ, ହେ ଲେବିର ସନ୍ତାନଗଣ, ତୁମେମାନେ ଟିକିଏ ଶୁଣ, ଇସ୍ରାଏଲର ପରମେଶ୍ୱର ଯେ ତୁମମାନଙ୍କୁ ଇସ୍ରାଏଲ ମଣ୍ଡଳୀରୁ ପୃଥକ କରି ସଦାପ୍ରଭୁଙ୍କ ଆବାସର ସେବା କରିବା ନିମନ୍ତେ ଓ ମଣ୍ଡଳୀ ସମ୍ମୁଖରେ ଠିଆ ହୋଇ ସେବା କରିବା ନିମନ୍ତେ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ପୁଣି ସେ ଯେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମର ସମସ୍ତ ଭ୍ରାତା ଲେବିର ସନ୍ତାନଗଣକୁ ଆପଣାର ନିକଟବର୍ତ୍ତୀ କରିଅଛନ୍ତି, ଏହାକି ତୁମମାନଙ୍କ ଦୃଷ୍ଟିରେ କ୍ଷୁଦ୍ର ବିଷୟ? ଆହୁରି କି ତୁମେମାନେ ଯାଜକତ୍ୱର ଚେଷ୍ଟା କରୁଅଛ? ଏଥିପାଇଁ ସିନା ତୁମ୍ଭେ ତୁମର ଦଳସ୍ଥ ସମସ୍ତେ ସଦାପ୍ରଭୁଙ୍କ ବିରୁଦ୍ଧରେ ଏକମେଳି ହୋଇଅଛ, ଯେହେତୁ ହାରଣ କିଏ ଯେ ତୁମେମାନେ ତାହାଙ୍କ ବିରୁଦ୍ଧରେ ବଚସା କରୁଅଛ? ତୈରେ ମୋସା ଇଲିଆବର ପୁତ୍ର ଦାଥନ୍ଙ୍କୁ ଓ ଅବିରାମଙ୍କୁ ଡାକିବା ପାଇଁ ଲୋକ ପଠାଇଲେ, ମାତ୍ର ସେମାନେ କହିଲେ, ଆମ୍ଭେମାନେ ଯିବା ନାହିଁ। ତୁମ୍ଭେ ଆମମାନଙ୍କୁ ଦୁଗ୍ଧ ମଧୁ ପ୍ରଭାଇ ଦେଶରୁ ବାହାର କରି ଏହି ପ୍ରାନ୍ତରେ ମାରିବାକୁ ଆଣିଅଛ, ଏହାକି କ୍ଷୁଦ୍ର ବିଷୟ? ଆହୁରି ତୁମ୍ଭେ ଆପଣାକୁ ଆମ୍ଭମାନଙ୍କ ଉପରେ ରାଜା କରୁଅଛ? ତାହାଛଡ଼ା ତୁମେ ଦୁଗ୍ଧ ମଧୁ ପ୍ରଭାଇ ଦେଶକୁ ଆମ୍ଭମାନଙ୍କୁ ଆଣିନାହଁ, କିମ୍ବା ଶସ୍ୟକ୍ଷେତ୍ର ଓ ଦ୍ରାକ୍ଷା କ୍ଷେତ୍ରର ଅଧିକାର ଆମ୍ଭମାନଙ୍କୁ ଦେଇନାହଁ। ତୁମେ କି ଏ ସମସ୍ତ ଲୋକମାନଙ୍କର ଆଖି ଓପାଡ଼ି ପକାଇବ? ଆମ୍ଭେମାନେ ଯିବା ନାହିଁ। ତୈରେ ମୋଷା ଅତିଶୟ ଜଳି ଉଠିଲେ। ସେ ଆପଣା ସଦାପ୍ରଭୁଙ୍କୁ କହିଲେ, ତୁମ୍ଭେ ସେମାନଙ୍କର ନୈବେଦ୍ୟ ଗ୍ରହଣ କର ନାହିଁ, ଆମ୍ଭେ ସେମାନଙ୍କଠାରୁ ଗୋଟିଏ ଗଧ ନେଇନାହୁଁ, ଅବା ସେମାନଙ୍କ ମଧ୍ୟରୁ କାହାରି ହିଂସା କରିନାହୁଁ। ତେବେ ମୋସା କୋରହକୁ କହିଲେ, କାଲି ତୁମ୍ଭେ ତୁମର ସମସ୍ତ ମଣ୍ଡଳୀ, ତୁମ୍ଭେ ଓ ସେମାନେ ପୁଣି ହାରଣ ସଦାପ୍ରଭୁଙ୍କ ସମ୍ମୁଖରେ ଉପସ୍ଥିତ ହୁଅ। ତୁମେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାରୀ ନିଅ ଓ ତଳି ଉପରେ ଧୂପ ଥୁଅ। ପୁଣି ତୁମେମାନେ ପ୍ରତ୍ୟେକ ଜଣ ସଦାପ୍ରଭୁଙ୍କ ସମ୍ମୁଖକୁ ଆପଣା ଆପଣା ଅଙ୍ଗାରଧାନୀ 250 ଅଙ୍ଗାରଧାନୀ ଆଣ, ମଧ୍ୟ ତୁମେ ହାରଣ ଦୁହେଁ ଆପଣା ଆପଣା ଅଙ୍ଗାରଧାନୀ ଆଣ। ଏଥିରେ ସେମାନେ ପ୍ରତ୍ୟେକ ଆପଣା ଆପଣା ଅଙ୍ଗାରଧାନୀ ନେଇ ତହିଁରେ ଅଗ୍ନି ଦେଲେ। ପୁଣି ତହିଁ ଉପରେ ଧୂପ ଥୋଇ ମୋସା ଓ ହାରଣଙ୍କ ସହିତ ସମାଗମ ତମ୍ବୁଦ୍ୱାର ନିକଟକୁ ଠିଆ ହେଲେ। ପୁଣି କୋରହ ସମାଗମ ତମ୍ବୁ ନିକଟରେ ସେମାନଙ୍କ ପ୍ରତିକୂଳରେ ସମସ୍ତ ମଣ୍ଡଳୀକୁ ଏକତ୍ର କଲା। ସେତେବେଳେ ସମସ୍ତ ମଣ୍ଡଳୀ ପ୍ରତି ସଦାପ୍ରଭୁଙ୍କ ପ୍ରତାପ ପ୍ରକାଶିତ ହେଲା। ଅନନ୍ତର ସଦାପ୍ରଭୁ ମୋସାଙ୍କୁ ଓ ହାରଣଙ୍କୁ କହିଲେ, ତୁମେମାନେ ଏହି ମଣ୍ଡଳୀ ମଧ୍ୟରୁ ଆପଣାମାନଙ୍କୁ ପୃଥକ୍ କର, ତେଣେ ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା। ତହିଁରେ ସେମାନେ ମୁହଁ ମାଡ଼ି ପଡ଼ି କହିଲେ, ହେ ପରମେଶ୍ୱର, ହେ ସମସ୍ତ ଶରୀରସ୍ଥ ଆତ୍ମାର ପରମେଶ୍ୱର, ଏକ ଜଣ ପାପ କଲେ କି ତୁମେ ସମସ୍ତ ମଣ୍ଡଳୀ ଉପରେ କୃପାନ୍ୱିତ ହେବ? ତ ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ମଣ୍ଡଳୀକୁ କୁହ, ତୁମେମାନେ କୋରହର ଓ ଦାଥନର ଅବିରାମର ଆବାସ ଚତୁର୍ଦ୍ଦିଗରୁ ଉଠିଯାଅ। ତହିଁରେ ମୋସା ଉଠି ଦାଥନ ଓ ଅବିରାମ ନିକଟକୁ ଗଲେ, ଓ ଇସ୍ରାଏଲ ପ୍ରାଚୀନ ବର୍ଗ ତାହାର ପଶ୍ଚାତ୍ଗମନ କଲେ। ତୁ ସେ ମଣ୍ଡଳୀକି କହିଲେ, ବିନୟ କରୁଅଛି, ତୁମେମାନେ ଏହି ଦୁଷ୍ଟ ଲୋକମାନଙ୍କ ତମ୍ବୁରୁ ଉଠିଯାଅ ଓ ସେମାନଙ୍କୁ କିଛି ମାତ୍ର ସ୍ପର୍ଶ କର ନାହିଁ, ନହେଲେ ତୁମେମାନେ ସେମାନଙ୍କର ପାପ ସମୂହରେ ବିନଷ୍ଟ ହେବ। ଏଥିରେ ସେମାନେ କୋରହ ଓ ଦାଥନର ଓ ଅବିରାମର ଆବାସ ଚତୁର୍ଦ୍ଦିଗରୁ ଉଠିଗଲେ। ପୁଣି ଦାଥନ ଓ ଅବିରାମ ବାହାରକୁ ଆସି ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ର ଓ ପିଲାମାନଙ୍କ ସହିତ ଆପଣା ଆପଣା ତମ୍ବୁଦ୍ୱାରରେ ଠିଆ ହୋଇ ରହିଲେ। ତୁମ ମୋସା କହିଲେ, ଏହି ସମସ୍ତ କାର୍ଯ୍ୟ କରିବା ପାଇଁ ସଦାପ୍ରଭୁ ମୋତେ ପଠାଇଅଛନ୍ତି, ମୁଁ ଆପଣା ମନରୁ ତାହା ସବୁ କରିନାହିଁ, ତାହା ଏଥିରେ ତୁମ୍ଭେମାନେ ଜାଣିବ। ଯେବେ ଏହି ଲୋକମାନେ ସମସ୍ତ ଲୋକଙ୍କର ସାଧାରଣ ମରଣରେ ମରନ୍ତି, କିମ୍ବା ଯେବେ ସମସ୍ତ ଲୋକଙ୍କର ଦଣ୍ଡ ଅନୁସାରେ ସେମାନଙ୍କ ଉପରେ ଦଣ୍ଡ ଘଟେ, ତେବେ ସଦାପ୍ରଭୁ ମୋତେ ପଠାଇ ନାହାନ୍ତି। ମାତ୍ର ସଦାପ୍ରଭୁ ଯେବେ କୌଣସି ନୂତନ କର୍ମ କରନ୍ତି ଓ ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ସର୍ବସ୍ୱ ଗ୍ରାସ କରେ ଓ ସେମାନେ ଜୀଅନ୍ତା ହୋଇ ପାତାଳକୁ ଧସିଯାଆନ୍ତି, ତେବେ ସେମାନେ ଯେ ସଦାପ୍ରଭୁଙ୍କୁ ଅବଜ୍ଞା କରିଅଛନ୍ତି ତାହା ତୁମେମାନେ ବୁଝିବ। ଅନନ୍ତର ଏପରି ହେଲା ଯେ ସେ ଏହି କଥା କହିବାର ସମାପ୍ତ କରନ୍ତେ ସେମାନଙ୍କର ଅଧସ୍ଥ ଭୂମି ଫାଟିଗଲା। ପୁଣି ପୃଥିବୀ ଆପଣା ମୁଖ ବିସ୍ତାର କରି ସେମାନଙ୍କୁ ଓ ସେମାନଙ୍କ ପରିଜନଗଣଙ୍କୁ, କୋରହର ସପକ୍ଷ ସମସ୍ତ ଲୋକଙ୍କୁ ଓ ସେମାନଙ୍କ ସକଳ ସମ୍ପତ୍ତି ଗ୍ରାସ କଲା। ଏହି ରୂପେ ସେମାନେ ଓ ସେମାନଙ୍କର ସମସ୍ତ ପରିଜନ ଜୀଅନ୍ତା ଥାଉ ଥାଉ ପାତାଳକୁ ଧସିଗଲେ ଓ ପୃଥିବୀ ସେମାନଙ୍କ ଉପରେ ଆଚ୍ଛାଦନ କଲା। ତହିଁରେ ସେମାନେ ସମାଜ ମଧ୍ୟରୁ ଲୁପ୍ତ ହେଲେ। ପୁଣି ସେମାନଙ୍କ ରବରେ ସେମାନେ ଚତୁର୍ଦ୍ଦିଗସ୍ତ ସମସ୍ତ ଇସ୍ରାଏଲ ପଳାୟନ କଲେ, ଯେହେତୁ ସେମାନେ କହିଲେ, କେଜାଣି ପୃଥିବୀ ଆମମାନଙ୍କୁ ଗ୍ରାସ କରିବ। ଏଉତରେ ସଦାପ୍ରଭୁଙ୍କର ଅଗ୍ନି ନିର୍ଗତ ହୋଇ ଧୂପ ଉତ୍ସର୍ଗକାରୀ ସେହି 250 ଜଣଙ୍କୁ ଗ୍ରାସ କଲା। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ତୁମ୍ଭେ ହାରଣ ଓ ଯାଜକର ପୁତ୍ର ଇଲିଆସରକୁ କୁହ, ସେ ଦାହ ମଧ୍ୟରୁ ସେହିସବୁ ଅଙ୍ଗାରଧାନୀ ବାହାର କରି ନେଉ, ପୁଣି ତୁମେ ସେ ଅଗ୍ନି ସେଠାରେ ବିଞ୍ଚି ଦିଅ, କାରଣ ସେହିସବୁ ପବିତ୍ର। ଆପଣା ଆପଣା ପ୍ରାଣର ବିରୁଦ୍ଧରେ ଏହି ପାପକର୍ମକାରୀ ଅଙ୍ଗାରଧାନୀ ହିଁ ପବିତ୍ର। ଏଣୁ ତାହା ସବୁ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ପିଟାପତ୍ର କରାଯାଉ। ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ସବୁ ଉତ୍ସର୍ଗ କରିଥିଲେ, ଏହି କାରଣରୁ ତାହା ସବୁ ପବିତ୍ର। ପୁଣି ତାହା ସବୁ ଇସ୍ରାଏଲ ସନ୍ତାନଗଣ ପ୍ରତି ଚିହ୍ନ ସ୍ୱରୂପ ହେବ। ତହିଁରେ ସେହି ଦଗ୍ଧ ଲୋକମାନେ ଯେ ଯେ ପିତ୍ତଳ ଅଙ୍ଗାରଧାନୀ ଉତ୍ସର୍ଗ କରିଥିଲେ, ଇଲିଆସର ଯାଜକ ସେସବୁ ନେଲା। ମୂଷାଙ୍କ ଦ୍ୱାରା ସଦାପ୍ରଭୁ ଯେ ରୂପେ କହିଥିଲେ, ତଦନୁସାରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥେ, ଅର୍ଥାତ୍ ହାରଣ ବଂଶ ଭିନ୍ନ ଅନ୍ୟ ବଂଶୀୟ କୌଣସି ମନୁଷ୍ୟ ସଦାପ୍ରଭୁଙ୍କ ସମ୍ମୁଖରେ ଧୂପ ଜାଳିବା ପାଇଁ ଯେପରି ନିକଟକୁ ନ ଯାଏ, ପୁଣି କୋରହ ଓ ତାହାର ଦଳସ୍ଥ ଲୋକମାନଙ୍କ ପରି ନ ହୁଏ, ଏଥିପାଇଁ ଲୋକେ ଯଜ୍ଞବେଦୀର ମଣ୍ଡଳୀ ନିମନ୍ତେ ତାହା ସବୁ ପିଟିଲେ। ତଥାପି ଆର ଦିନ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମୂଷାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବଚସା କରି କହିଲେ, ତୁମେମାନେ ସଦାପ୍ରଭୁଙ୍କ ଲୋକମାନଙ୍କୁ ବଧ କଲ, ତ ସମସ୍ତ ମଣ୍ଡଳୀ ମୂଷାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେବାବେଳେ ସେମାନେ ସମାଗମ ତମ୍ବୁ ଆଡ଼େ ଅନାଇଲେ, ଆଉ ଦେଖ ମେଘ ତାହା ଆଚ୍ଛାଦନ କରିଅଛି ଓ ସଦାପ୍ରଭୁଙ୍କ ପ୍ରତାପ ପ୍ରତ୍ୟକ୍ଷ ହୋଇଅଛି। ସେତେବେଳେ ମୂଷା ଓ ହାରଣ ସମାଗମ ତମ୍ବୁ ସମ୍ମୁଖକୁ ଆସିଲେ। ତହିଁରେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେମାନେ ଏହି ମଣ୍ଡଳୀ ମଧ୍ୟକୁ ଉଠିଯାଅ, ଆମ୍ଭେ ଏକ ନିମିଷରେ ସେମାନଙ୍କୁ ସଂହାର କରିବା। ଏଥିରେ ସେମାନେ ମୁହଁ ମାଡ଼ି ପଡ଼ିଲେ। ତେଣୁ ମୂଷା ହାରଣଙ୍କୁ କହିଲେ, ତୁମ୍ଭେ ଆପଣା ଅଙ୍ଗାରଧାନୀ ନେଇ ତହିଁ ମଧ୍ୟରେ ଯଜ୍ଞବେଦୀରୁ ଅଗ୍ନି ଦିଅ, ପୁଣି ତହିଁ ଉପରେ ଧୂପ ଥୋଇ ଶୀଘ୍ର ମଣ୍ଡଳୀ ନିକଟକୁ ଯାଇ ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କର, କାରଣ ସଦାପ୍ରଭୁଙ୍କ କ୍ରୋଧ ନିର୍ଗତ ହୋଇଅଛି, ମହାମାରୀ ଆରମ୍ଭ ହେଲାଣି। ତହିଁରେ ହାରଣ ମୂଷାଙ୍କ କଥା ଅନୁସାରେ ତାହା ନେଇ ସମାଜ ମଧ୍ୟକୁ ଦୌଡ଼ିଗଲେ। ସେତେବେଳେ ଦେଖ ଲୋକମାନଙ୍କ ମଧ୍ୟରେ ମହାମାରୀ ଆରମ୍ଭ ହୋଇଥିଲା, ତହିଁରେ ସେ ଧୂପ ଦେଇ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କଲେ, ପୁଣି ସେ ମୃତ ଓ ଜୀବିତ ଲୋକମାନଙ୍କ ମଧ୍ୟରେ ଠିଆ ହେଲେ, ତହିଁରେ ମହାମାରୀ ନିବୃତ ହେଲା। ଯେଉଁମାନେ କୋରହର କଥା ହେତୁରୁ ମରିଥିଲେ ସେମାନଙ୍କ ଛଡ଼ା 14,700 ଲୋକ ଏହି ମହାମାରୀରେ ମଲେ, ପୁଣି ମହାମାରୀ ନିବୃତ ହୁଅନ୍ତେ ହାରଣ ସମାଗମ ତମ୍ବୁଦ୍ୱାରରେ ମୂଷାଙ୍କ ନିକଟକୁ ଫେରି ଆସିଲେ। ଗଣନା ପୁସ୍ତକ 17 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କଥା କୁହ, ସେମାନଙ୍କ ପିତୃଗୃହର ଅଧ୍ୟକ୍ଷମାନଙ୍କଠାରୁ ପ୍ରତ୍ୟେକ ପିତୃଗୃହ ନିମନ୍ତେ ଏକ ଏକ ଯଷ୍ଠୀ, ଏହି ରୂପେ 12 ଯଷ୍ଠୀ ଗ୍ରହଣ କର। ତୁମ୍ଭେ ପ୍ରତ୍ୟେକର ଯଷ୍ଠୀରେ ପ୍ରତ୍ୟେକ ଲୋକର ନାମ ଲେଖ, ପୁଣି ତୁମେ ଲେବିର ଯଷ୍ଠୀରେ ହାରଣର ନାମ ଲେଖିବ, କାରଣ ସେମାନଙ୍କ ପ୍ରତ୍ୟେକ ପିତୃଗୃହର ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଠୀ ହେବ। ଆଉ ସମାଗମ ତମ୍ବୁର ଯେଉଁ ସ୍ଥାନରେ ଆମ୍ଭେ ତୁମ୍ଭମାନଙ୍କ ସହିତ ସାକ୍ଷାତ କରୁ, ସେହି ସ୍ଥାନରେ ସାକ୍ଷ୍ୟ ସିନ୍ଧୁକ ସମ୍ମୁଖରେ ତୁମେ ସେସବୁ ରଖିବ। ଏହା କଲା ଉତାରେ ଆମ୍ଭେ ଯେଉଁ ବ୍ୟକ୍ତିକୁ ମନୋନୀତ କରିବା ତାହାର ଯଷ୍ଠୀ ପୁଷ୍ପିତ ହେବ। ତହିଁରେ ଇସ୍ରାଏଲ ସନ୍ତାନଗଣ ତୁମ୍ଭମାନଙ୍କ ବିରୁଦ୍ଧରେ ଯେଉଁ ବଚସା କରନ୍ତି, ସେହି ବଚସା ଆମ୍ଭେ ଆପଣା ନିକଟରୁ ନିବୃତ କରାଇବା। ଏଥିରେ ମୂଷା ଇସ୍ରାଏଲ ସନ୍ତାନଗଣକୁ କହନ୍ତେ, ସେମାନଙ୍କ ଅଧ୍ୟକ୍ଷ ସମସ୍ତେ ଆପଣା ଆପଣା ପିତୃଗୃହ ଅନୁସାରେ ପ୍ରତ୍ୟେକ ଅଧ୍ୟକ୍ଷ ନିମନ୍ତେ ଏକ ଏକ ଯଷ୍ଠୀ, ଏହି ରୂପେ 12 ଯଷ୍ଠୀ ତାଙ୍କୁ ଦେଲେ। ପୁଣି ହାରଣଙ୍କର ଯଷ୍ଠୀ ସେମାନଙ୍କ ଯଷ୍ଠୀ ସକଳ ମଧ୍ୟରେ ଥିଲା। ତେଣୁ ମୂଷା ସାକ୍ଷ୍ୟତମ୍ବୁରେ ସଦାପ୍ରଭୁଙ୍କ ସମ୍ମୁଖରେ ସେହି ସମସ୍ତ ଯଷ୍ଠୀ ରଖିଲେ। ଏଥିଉତାରେ ଆରଦିନ ମୂଷା ସାକ୍ଷ୍ୟତମ୍ବୁରେ ପ୍ରବେଶ କଲେ, ଆଉ ଦେଖ ଲେବି ଗୃହ ନିମନ୍ତେ ଥିବା ହାରଣଙ୍କର ଯଷ୍ଠୀ ଅଙ୍କୁରିତ ହୋଇଅଛି, ପୁଣି ଅଙ୍କୁର ବାହାର ହେଲା, ପୁଷ୍ପ ଫୁଟିଲା ଓ ପକ୍ ବାଦାମ ଫଳିଲା। ତେବେ ମୂଷା ସଦାପ୍ରଭୁଙ୍କ ସମ୍ମୁଖରୁ ସେହି ସକଳ ଯଷ୍ଠୀ ବାହାର କରି ଇସ୍ରାଏଲର ସମସ୍ତ ସନ୍ତାନଗଣର ସାକ୍ଷାତକୁ ଆଣିଲେ, ପୁଣି ସେମାନେ ତାହା ଦେଖି ପ୍ରତ୍ୟେକ ଆପଣା ଆପଣା ଯଷ୍ଠୀ ନେଲେ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ଆମ୍ଭ ବିରୁଦ୍ଧରେ ଏହି ବିଦ୍ରୋହୀ ସନ୍ତାନଗଣର ବଚସା ଯେପରି ନିବୃତ ହୁଏ ଓ ସେମାନଙ୍କର ମୃତ୍ୟୁ ନ ହୁଏ, ଏଥିପାଇଁ ସେମାନଙ୍କ ବିରୁଦ୍ଧରେ ଚିହ୍ନ ସ୍ୱରୂପେ ରଖାଯିବା ନିମନ୍ତେ ତୁମ୍ଭେ ହାରଣଙ୍କର ଯଷ୍ଠୀ ସାକ୍ଷ୍ୟ ସିନ୍ଧୁଙ୍କ ସମ୍ମୁଖରେ ରଖ। ମୂଷା ସେ ରୂପେ କଲେ, ସଦାପ୍ରଭୁ ତାଙ୍କୁ ଯେପରି ଆଜ୍ଞା ଦେଲେ ସେ ସେହିପରି କଲେ। ଏଥିଉତାରେ ଇସ୍ରାଏଲ ସନ୍ତାନଗଣ ମୂଷାଙ୍କୁ କହିଲେ, ଦେଖ ଆମ୍ଭମାନଙ୍କ ପ୍ରାଣ ଯାଉଛି, ଆମ୍ଭେମାନେ ଉଚ୍ଛିନ୍ନ ହେଉ, ଆମ୍ଭେ ସମସ୍ତେ ଉଚ୍ଛିନ୍ନ ହେଉ, ଯେ କେହି ନିକଟକୁ ଆସୁଅଛି, ଅର୍ଥାତ୍ ସଦାପ୍ରଭୁଙ୍କର ଆବାସ ନିକଟକୁ ଆସୁଅଛି, ସେ ମରୁଅଛି, ଆମ୍ଭେ ସମସ୍ତେ କି ପ୍ରାଣ ଛାଡ଼ି ଉଚ୍ଛିନ୍ନ ହେବା। ଗଣନା ପୁସ୍ତକ 18 ପର୍ବ। ଅନନ୍ତର ସଦାପ୍ରଭୁ ହାରଣଙ୍କୁ କହିଲେ, ତୁମ୍ଭେ ଓ ତୁମ୍ଭ ସହିତ ପୁତ୍ରଗଣ ଓ ତୁମ୍ଭର ପିତୃବଂଶ, ତୁମେମାନେ ପବିତ୍ର ସ୍ଥାନ ଘଟିତ ଅପରାଧ ବୈବ, ପୁଣି ତୁମ୍ଭେ ଓ ତୁମ୍ଭ ସହିତ ପୁତ୍ରଗଣ ଯାଜକୋତ୍ତର ପଦ ଘଟିତ ଅପରାଧ ବୈବ, ଆଉ ତୁମ୍ଭେ ଲେବିବଂଶୀୟ ତୁମର ଭାତୃଗଣକୁ ଅର୍ଥାତ୍ ତୁମର ପିତୃବର୍ଷମାନଙ୍କୁ ଆପଣା ସଙ୍ଗେ ନିକଟକୁ ଆଣ, ସେମାନେ ତୁମ୍ଭ ସହିତ ଯୋଗ ଦେବେ ଓ ତୁମ୍ଭର ସେବା କରିବେ, ମାତ୍ର ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ସାକ୍ଷତମ୍ଭୁ ସମ୍ମୁଖରେ ରହିବ, ପୁଣି ସେମାନେ ତୁମ୍ଭର ରକ୍ଷଣୀୟ ଓ ସମୁଦାୟ ତମ୍ଭୁର ରକ୍ଷଣୀୟ ରକ୍ଷା କରିବେ, ଯେପରି ସେମାନେ ଅବା ତୁମ୍ଭେମାନେ ନ ମର। ଏଥିପାଇଁ ସେମାନେ କେବଳ ପବିତ୍ର ସ୍ଥାନର ପାତ୍ର ନିକଟକୁ ଓ ବେଦୀ ନିକଟକୁ ଯିବେ ନାହିଁ, ସେମାନେ ତୁମ୍ଭ ସହିତ ଯୋଗ ଦେଇ ତମ୍ଭୁର ସମସ୍ତ ସେବାକର୍ମ ଅନୁସାରେ ସମାଗମ ତମ୍ଭୁର ରକ୍ଷଣୀୟ ରକ୍ଷା କରିବେ, ଆଉ କୌଣସି ଅନ୍ୟ ବଂଶୀୟ ଲୋକ ସେମାନଙ୍କ ନିକଟକୁ ଯିବ ନାହିଁ। ପୁଣି ଇସ୍ରାଏଲ ସନ୍ତାନଗଣ ପ୍ରତି ଯେପରି ଆଉ କ୍ରୋଧ ଉପସ୍ଥିତ ନ ହୁଏ, ଏଥିପାଇଁ ତୁମେମାନେ ପବିତ୍ର ସ୍ଥାନର ରକ୍ଷଣୀୟ ଓ ବେଦୀର ରକ୍ଷଣୀୟ ରକ୍ଷା କରିବ। ଆଉ ଆମ୍ଭେ ଦେଖ, ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ତୁମ୍ଭମାନଙ୍କର ଭାତୃଗଣ ଲେବୀୟମାନଙ୍କୁ ଗ୍ରହଣ କରିଅଛୁ, ସେମାନେ ସମାଗମ ତମ୍ଭୁର ସେବାକର୍ମ ନିମନ୍ତେ ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦତ୍ତଦାନ ଅଟନ୍ତି। ଏଣୁ ତୁମ୍ଭେ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣ ତୁମ୍ଭେମାନେ ବେଦୀ ସମ୍ବନ୍ଧୀୟ ସକଳ ବିଷୟରେ ଓ ବିଚ୍ଛେଦ ବସ୍ତ୍ର ଭିତରେ ଆପଣାର ଯାଜକତ୍ୱ ପାଳନ କରିବ ଓ ତୁମ୍ଭେମାନେ ସେବା କରିବ। ଆମ୍ଭେ ଆପଣା ଦାନାଜନିତ ସେବା ରୂପେ ତୁମ୍ଭମାନଙ୍କ ଯାଜକତ୍ୱ ପଦ ଦେଲୁ, ମାତ୍ର ଯେଉଁ ଅନ୍ୟ ବଂଶୀୟ ଲୋକ ନିକଟକୁ ଆସେ ତାହାର ପ୍ରାଣଦଣ୍ଡ ହେବ। ଅନନ୍ତର ସଦାପ୍ରଭୁ ହାରଣଙ୍କୁ କହିଲେ, ଆହୁରି ଆମ୍ଭେ ଦେଖ, ଆମ୍ଭେ ଆପଣା ଉତ୍ତୋଳନ ଉପହାର ଅର୍ଥାତ୍ ଇସ୍ରାଏଲ ସନ୍ତାନଗଡ଼ର ସମସ୍ତ ପବିତ୍ରୀକୃତ ଦ୍ରବ୍ୟର ଭାର ତୁମ୍ଭକୁ ଦେଲୁ। ତୁମ୍ଭର ଅଭିଷେକ ହେତୁରୁ ତୁମ୍ଭକୁ ଓ ତୁମ୍ଭର ସନ୍ତାନଗଣକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ତାହା ସବୁ ଦେଲୁ। ଅଗ୍ନିକୃତ ମହାପବିତ୍ର ଉପହାର ମଧ୍ୟରୁ ରକ୍ଷିତ ଏହା ସବୁ ତୁମ୍ଭର ହେବ, ଆମ୍ଭ ଉଦ୍ଦେଶ୍ୟରେ ସେମାନେ ଯାହା ଉତ୍ସର୍ଗ କରିବେ, ଏପରି ସେମାନଙ୍କର ପ୍ରତ୍ୟେକ ଉପହାର ଅର୍ଥାତ୍ ସେମାନଙ୍କର ପ୍ରତ୍ୟେକ ଭୈକ୍ଷ ନୈବେଦ୍ୟ ଓ ସେମାନଙ୍କର ପ୍ରତ୍ୟେକ ପାପାର୍ଥକ ବଳି ଓ ସେମାନଙ୍କର ପ୍ରତ୍ୟେକ ଦୋଷାର୍ଥକ ବଳି ତୁମ୍ଭ ଓ ତୁମ୍ଭ ପୁତ୍ରଗଣ ନିମନ୍ତେ ମହାପବିତ୍ର ହେବ। ତୁମ୍ଭେ ତାହା ମହାପବିତ୍ର ଦ୍ରବ୍ୟ ମଣି ତହିଁରୁ ଭୋଜନ କରିବ, ପ୍ରତ୍ୟେକ ପୁରୁଷ ତହିଁରୁ ଭୋଜନ କରିବ, ତାହା ତୁମ୍ଭ ପ୍ରତି ପବିତ୍ର ହେବ, ଆଉ ଏହା ତୁମ୍ଭର ଅଟେ ଅର୍ଥାତ୍ ଇସ୍ରାଏଲ ସନ୍ତାନଗଣର ସମସ୍ତ ଦୋଳନୀୟ ନୈବେଦ୍ୟର ଦାନ ମଧ୍ୟରୁ ଉତ୍ତୋଳନୀୟ ଉପହାର ଆମ୍ଭେ ଅନନ୍ତକାଳୀନ ଅଧିକାରାର୍ଥେ ତାହା ସବୁ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭର ପୁତ୍ରଗଣକୁ ଓ ତୁମ୍ଭର କନ୍ୟାଗଣକୁ ଦେଲୁ। ତୁମ୍ଭ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ, ସେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣମାନଙ୍କର ସମସ୍ତ ଉତ୍ତମ ତୈଳ ଓ ସମସ୍ତ ଉତ୍ତମ ଦ୍ରାକ୍ଷାଫଳ ଓ ଶସ୍ୟ ଯେ ଯେ ପ୍ରଥମଜାତ ଫଳ ଉତ୍ସର୍ଗ କରିବେ ତାହା ସବୁ ଆମ୍ଭେ ତୁମକୁ ଦେଲୁ। ସେମାନେ ଆପଣା ଆପଣା ଭୂମିରୁ ଉତ୍ପନ୍ନ ଯେସବୁ ପ୍ରଥମ ପକ୍ୱ ଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି ସେସବୁ ତୁମର ହେବ, ତୁମ ଗୃହସ୍ଥିତ ପ୍ରତ୍ୟେକ ଶୁଚି ଲୋକ ତାହା ଭୋଜନ କରିବ। ଇସ୍ରାଏଲ ମଧ୍ୟରେ ବର୍ଜିତ ବସ୍ତୁ ସବୁ ତୁମ୍ଭର ହେବ, ସେମାନେ ମନୁଷ୍ୟ କି ପଶୁମାନଙ୍କ ମଧ୍ୟରୁ ଯେ ସମସ୍ତ ପ୍ରଥମଜାତ ଗର୍ଭଫଳ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି ସେ ସମସ୍ତ ତୁମ୍ଭର ହେବ। ତଥାପି ତୁମ୍ଭେ ମନୁଷ୍ୟର ପ୍ରଥମଜାତକୁ ଅବଶ୍ୟ ମୁକ୍ତ କରିବ, ପୁଣି ତୁମ୍ଭେ ଅଶୁଚି ପଶୁର ପ୍ରଥମଜାତକୁ ମୁକ୍ତ କରିବ, ପୁଣି ଯେଉଁମାନେ ଏକ ମାସ ବୟସ୍କ ଅବଧି ମୁକ୍ତ କରାଯିବେ ସେ ସମସ୍ତଙ୍କୁ ତୁମ୍ଭର ନିରୂପରଣୀୟ ମୂଲ୍ୟରେ ପବିତ୍ର ସ୍ଥାନର 20 ଗେରାରେ ପରିମିତ ସେକଲ ଅନୁସାରେ 5 ସେକଲ ରୂପରେ ମୁକ୍ତ କରିବ। ମାତ୍ର ତୁମ୍ଭେ ଗୋରୁର ପ୍ରଥମଜାତକୁ ଅବା ମେଷର ପ୍ରଥମଜାତକୁ ଅବା ଛାଗର ପ୍ରଥମଜାତକୁ ମୁକ୍ତ କରିବ ନାହିଁ, ସେମାନେ ପବିତ୍ର, ତୁମ୍ଭେ ବେଦୀ ଉପରେ ସେମାନଙ୍କ ରକ୍ତ ସେଚନ କରିବ। ପୁଣି ତୁଷ୍ଟିଜନକ ଆଗ୍ରହାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ନିମନ୍ତେ ସେମାନଙ୍କର ମେଦ ଦଗ୍ଧ କରିବ, ଆଉ ସେମାନଙ୍କର ମାଂସ ତୁମ୍ଭର ହେବ, ଯେପରି ଦୋଳନୀୟ ନୈବେଦ୍ୟାର୍ଥକ ବକ୍ଷ ଓ ଦକ୍ଷିଣ ଚଟୁଆ ସେପରି ତାହା ତୁମ୍ଭର ହେବ। ଇସ୍ରାଏଲ ସନ୍ତାନଗଣର ଯେ ସମସ୍ତ ବସ୍ତୁ ପବିତ୍ର କରି ଉତ୍ତୋଳନୀୟ ଉପହାର ରୂପେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରନ୍ତି ସେ ସକଳ ଆମେ ଅନନ୍ତକାଳୀନ ଅଧିକାରାର୍ଥେ ତୁମ୍ଭକୁ ଓ ତୁମ୍ଭ ସହିତ ତୁମ୍ଭ ପୁତ୍ରଗଣକୁ ଓ ତୁମ୍ଭ କନ୍ୟାଗଣକୁ ଦେଲୁ। ତୁମ୍ଭ ଓ ତୁମ୍ଭ ସଙ୍ଗେ ତୁମ୍ଭ ବଂଶ ପକ୍ଷରେ ଏହା ସଦାପ୍ରଭୁଙ୍କ ସାକ୍ଷାତରେ ଅନନ୍ତକାଳୀନ ଲବଣର ନିୟମ। ଆହୁରି ସଦାପ୍ରଭୁ ହାରଣଙ୍କୁ କହିଲେ, ସେମାନଙ୍କ ଭୂମିରେ ତୁମ୍ଭର କୌଣସି ଅଧିକାର ରହିବ ନାହିଁ ଓ ସେମାନଙ୍କ ମଧ୍ୟରେ ତୁମ୍ଭର କୌଣସି ବାଣ୍ଟ ରହିବ ନାହିଁ। ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଆମ୍ଭେଇ ତୁମର ବାଣ୍ଟ ଓ ତୁମ୍ଭର ଅଧିକାର। ଆଉ ଦେଖ, ଲେବି ସନ୍ତାନଗଣ ଯେଉଁ ସେବାକର୍ମ କରନ୍ତି, ସମାଗମ ତମ୍ବୁ ସମ୍ବନ୍ଧୀୟ ସେମାନଙ୍କର ସେହି ସେବାକର୍ମର ପରିଶୋଧରେ ଆମ୍ଭେ ସେମାନଙ୍କ ଅଧିକାରାର୍ଥେ ଇସ୍ରାଏଲ ମଧ୍ୟରେ ସମସ୍ତ ଦଶମାଂଶ ଦେଲୁ। ଆଉ ଇସ୍ରାଏଲ ସନ୍ତାନଗଣ ପାପ ବହି ଯେପରି ନ ମରନ୍ତି, ଏଥିପାଇଁ ଏହି ସମୟଠାରୁ ସେମାନେ ସମାଗମ ତମ୍ବୁ ନିକଟକୁ ଆସିବେ ନାହିଁ, ମାତ୍ର ଲେବିୟମାନେ ସମାଗମ ତମ୍ବୁର ସେବାକର୍ମ କରିବେ ଓ ସେମାନେ ଆପଣା ଆପଣା ଅପରାଧ ବହିବେ। ଏହା ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସ୍ଥାୟୀ ଅନନ୍ତକାଳୀନ ବିଧି, ପୁଣି ସେମାନଙ୍କର ଇସ୍ରାଏଲ ସନ୍ତାନଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ, କାରଣ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନ ଉପହାର ରୂପେ ଯେଉଁ ଦଶମାଂଶ ଉତ୍ସର୍ଗ କରନ୍ତି, ତାହା ଆମ୍ଭେ ଲେବିୟମାନଙ୍କୁ ଅଧିକାରାର୍ଥେ ଦେଲୁ। ଏହେତୁ ଆମ୍ଭେ ସେମାନଙ୍କ ବିଷୟରେ କହିଲୁ, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନେ କୌଣସି ଅଧିକାର ପାଇବେ ନାହିଁ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ କହିଲେ, ଆହୁରି ତୁମ୍ଭେ ଲେବିୟମାନଙ୍କୁ କହିବ, ଆମ୍ଭେ ତୁମ୍ଭମାନଙ୍କର ଅଧିକାରାର୍ଥେ ଇସ୍ରାଏଲ ସନ୍ତାନଗଣଠାରୁ ଯେଉଁ ଦଶମାଂଶ ତୁମ୍ଭମାନଙ୍କୁ ଦେଲୁ, ତାହା ଯେତେବେଳେ ତୁମ୍ଭେ ସେମାନଙ୍କଠାରୁ ଗ୍ରହଣ କରିବ, ସେତେବେଳେ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନ ଉପହାର ରୂପେ ସେହି ଦଶମାଂଶର ଦଶମାଂଶ ଉତ୍ସର୍ଗ କରିବ। ତୁମ୍ଭମାନଙ୍କର ଏହି ଉତ୍ତୋଳନ ଉପହାର ଖଳାର ଶସ୍ୟ ତୁଲ୍ୟ, ଦ୍ରାକ୍ଷା ଯନ୍ତ୍ରର ପୂର୍ଣ୍ଣତା ତୁଲ୍ୟ ତୁମ୍ଭମାନଙ୍କର ପକ୍ଷରେ ଗଣାଯିବ। ଏହି ରୂପେ ତୁମ୍ଭେମାନେ ଇସ୍ରାଏଲ ସନ୍ତାନଗଣଠାରୁ ଯେଉଁ ଦଶମାଂଶ ଗ୍ରହଣ କରିବ, ତହିଁରୁ ତୁମ୍ଭେମାନେ ହିଁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନ ଉପହାର ଉତ୍ସର୍ଗ କରିବ, ପୁଣି ତହିଁରୁ ତୁମ୍ଭେମାନେ ସଦାପ୍ରଭୁଙ୍କର ଉତ୍ତୋଳନ ଉପହାର ହାରଣ ଯାଜକକୁ ଦେବ। ତୁମ୍ଭମାନଙ୍କର ପ୍ରାପ୍ତ ସମସ୍ତ ଦାନ ମଧ୍ୟରୁ ସେ ସଦାପ୍ରଭୁଙ୍କ ଉତ୍ତୋଳନ ଉପହାର, ଅର୍ଥାତ୍ ତହିଁର ସମସ୍ତ ଉତ୍ତମ ଦ୍ରବ୍ୟରୁ ତହିଁର ପବିତ୍ର ଅଂଶ ଉତ୍ସର୍ଗ କରିବ। ଏହେତୁ ତୁମ୍ଭେ ସେମାନଙ୍କୁ କହିବ, ତୁମେମାନେ ଯେତେବେଳେ ତହିଁରୁ ଉତ୍ତମ ଦ୍ରବ୍ୟ ଉତ୍ତୋଳନ ଉପହାର ରୂପେ ଉତ୍ସର୍ଗ କରିବ, ସେତେବେଳେ ତାହା ଲେବିୟମାନଙ୍କ ପକ୍ଷରେ ଖଳାରୁ ଉତ୍ପନ୍ନ ଦ୍ରବ୍ୟ ଓ ଦ୍ରାକ୍ଷା ଯନ୍ତ୍ରରୁ ଉତ୍ପନ୍ନ ଦ୍ରବ୍ୟ ବୋଲି ଗଣାଯିବ। ପୁଣି ତୁମ୍ଭେମାନେ ଓ ତୁମ୍ଭମାନଙ୍କର ପରିଜନଗଣ ସବୁ ସ୍ଥାନରେ ଭୋଜନ କରିବ, କାରଣ ସମାଗମ ତମ୍ବୁ କୃତ ତୁମ୍ଭମାନଙ୍କର ସେବାକର୍ମ ପରିଶୋଧରେ ତୁମ୍ଭମାନଙ୍କର ପୁରସ୍କାର ଅଟେ। ଆଉ ତହିଁରୁ ସେ ଉତ୍ତମ ଦ୍ରବ୍ୟ ଉପହାର ରୂପେ ଉତ୍ସର୍ଗ କଲେ ତୁମେମାନେ ତଦ୍ୱାରା ଘଟିତ କୌଣସି ପାପ ବହିବ ନାହିଁ। ପୁଣି ତୁମେମାନେ ଯେପରି ନ ମର, ଏଥିପାଇଁ ଇସ୍ରାଏଲ ସନ୍ତାନଗଣର ପବିତ୍ର ଦ୍ରବ୍ୟ ଅପବିତ୍ର କରିବ ନାହିଁ। ଗଣନା ପୁସ୍ତକ 19 ପର୍ବ। ଅନନ୍ତର ସଦାପ୍ରଭୁ ମୋଷାଙ୍କୁ ଓ ହାରଣଙ୍କୁ କହିଲେ, ସଦାପ୍ରଭୁ ଏହି ଶାସ୍ତ୍ରୀୟ ବିଧି କହି ଆଜ୍ଞା ଦେଇଅଛନ୍ତି, ଇସ୍ରାଏଲ ସନ୍ତାନଗଣକୁ କୁହ, ଯାହାଠାରେ କଳଙ୍କ ନାହିଁ ଓ ଯାହା ଉପରେ କେବେ ଜୁଆଳି ଦିଆଯାଏ ନାହିଁ, ଏପରି ଏକ ନିଖୁଣ୍ଟା ଲାଲି ଗାଭିକି ସେମାନେ ତୁମ୍ଭ ନିକଟକୁ ଆଣନ୍ତୁ, ତହୁଁ ତୁମ୍ଭେମାନେ ସେହି ଗାଭିକି ଇଲିଆସର ଯାଜକକୁ ଦେବ। ପୁଣି ସେ ତାକୁ ଛାଉଣି ବାହାରକୁ ଆଣନ୍ତେ, ଜଣେ ତା ସମ୍ମୁଖରେ ତାକୁ ବଦ୍ଧ କରିବ, ତେଣୁ ଇଲିଆସର ଯାଜକ ଆପଣା ଅଙ୍ଗୁଳି ଦ୍ୱାରା ତାହାର ରକ୍ତର ନେଇ ସମାଗମ ତମ୍ବୁ ସମ୍ମୁଖରେ 7 ଥର ତାହା ରକ୍ତ ସେଚନ କରିବ, ଆଉ ଜଣେ ତାର ଦୃଷ୍ଟିଗୋଚରରେ ସେହି ଗାଭିକି ଦଗ୍ଧ କରିବ, ସେ ତାର ଗୋମୟ ସହିତ ଚର୍ମ ଓ ମାଂସ ଓ ରକ୍ତ ଦଗ୍ଧ କରିବ। ତେଣୁ ଯାଜକ ଏରସ କାଠ ଓ ଏସୋବ ଓ ସିନ୍ଦୁରବର୍ଣ୍ଣ ଲୋମ ନେଇ ସେ ଗାଭି ଦାହର ଅଗ୍ନି ମଧ୍ୟରେ ପକାଇବ, ତେବେ ଯାଜକ ଆପଣା ବସ୍ତ୍ର ଧୋଇବ ଓ ଶରୀରକୁ ଜଳରେ ସ୍ନାନ କରାଇବ, ତହିଁ ଉତ୍ତାରେ ସେ ଛାଉଣିକି ଆସିବ। ପୁଣି ଯାଜକ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ, ଆଉ ଯେଉଁ ଲୋକ ସେହି ଗାଭିକି ଦଗ୍ଧ କରିବ ସେ ଜଳରେ ଆପଣା ବସ୍ତ୍ର ଧୋଇବ ଓ ଆପଣା ଶରୀରକୁ ଜଳରେ ସ୍ନାନ କରାଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏ ଉତ୍ତାରେ କୌଣସି ଶୁଚି ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରି ଛାଉଣୀର ବାହାରେ କୌଣସି ଶୁଚି ସ୍ଥାନରେ ରହିବ। ପୁଣି ତାହା ଇସ୍ରାଏଲ ସନ୍ତାନଗଣର ମଣ୍ଡଳୀ ପାଇଁ ଅଶୌଚାତକ ଜଳ ନିମନ୍ତେ ରଖାଯିବ, ତାହା ପାପାର୍ଥକ ବଳି ଅଟେ। ଆଉ ଯେଉଁ ଲୋକ ସେହି ଗାଭୀର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଏହା ଇସ୍ରାଏଲ ସନ୍ତାନଗଣର ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀର ପାଳନୀୟ ଅନନ୍ତକାଳୀନ ବିଧି ହେବ। ପୁଣି ଯେ କେହି କୌଣସି ମନୁଷ୍ୟର ଶବ ଛୁଏଁ ସେ ସାତ ଦିନ ଅଶୁଚି ରହିବ। ସେ ତୃତୀୟ ଦିନରେ ତଦ୍ୱାରା ଆପଣାକୁ ପରିଷ୍କାର କରିବ, ସପ୍ତମ ଦିନରେ ସେ ଶୁଚି ହେବ। ମାତ୍ର ଯେବେ ସେ ତୃତୀୟ ଦିନରେ ଆପଣାକୁ ପରିଷ୍କାର ନ କରେ ତେବେ ସେ ସପ୍ତମ ଦିନରେ ଶୁଚି ହେବ ନାହିଁ। ଯେବେ କେହି ମୃତ ମନୁଷ୍ୟର ଶବ ଛୁଇଁ ଆପଣାକୁ ପରିଷ୍କାର ନ କରେ ତେବେ ସେ ସଦାପ୍ରଭୁଙ୍କର ଆବାସ ଅଶୁଚି କରେ। ସେହି ପ୍ରାଣୀ ଇସ୍ରାଏଲ ମଧ୍ୟରୁ ଉଚ୍ଛିନ୍ନ ହେବ, ତା ଉପରେ ଅଶୌଚାର୍ଥକ ଜଳ ସିଞ୍ଚା ଯାଇ ନ ଥିବାରୁ ସେ ଅଶୁଚି ହେବ, ତାର ଅଶୌଚ ତାଠାରେ ଥାଏ। କୌଣସି ମନୁଷ୍ୟ ତମ୍ବୁ ଭିତରେ ମଲେ ତହିଁର ବ୍ୟବସ୍ଥା ଏହି, ଯେ କେହି ସେହି ତମ୍ବୁକୁ ଆସେ ଓ ସେହି ତମ୍ବୁରେ ଥାଏ ସେ ସାତ ଦିନ ଅଶୁଚି ହୋଇ ରହିବ। ଆଉ ପ୍ରତ୍ୟେକ ମେଲାପାତ୍ର ଜଇଁରେ ଢାଙ୍କୁଣୀ ବନ୍ଧା ନଥାଏ ତା ଅଶୁଚି ହେବ। ପୁଣି ଯେ କେହି ମଲାକ୍ଷେତ୍ରରେ ଖଡ଼ଗହତ କି ମୃତ ଦେହ କି ମନୁଷ୍ୟର ଅସ୍ଥି କି କବର ଛୁଏଁ ସେ ସାତ ଦିନ ଅଶୁଚି ହେବ। ଆଉ ଲୋକମାନେ ସେହି ଅଶୁଚି ଲୋକ ନିମନ୍ତେ ପାପାର୍ଥରେ ଦଗ୍ଧ ବଳିର ଭସ୍ମ ନେବେ ଓ ଏକ ପାତ୍ରରେ ତାହା ରଖି ତହିଁ ଉପରେ ସ୍ରୋତ ଜଳ ଦିଆଯିବ। ଏ ଉତାରେ କୌଣସି ଶୁଚି ମନୁଷ୍ୟ ଏସବ ନେଇ ଜଳରେ ଡୁବାଇ ସେ ତମ୍ବୁ ଉପରେ ଓ ସମସ୍ତ ପାତ୍ର ଉପରେ ଓ ସେଠାରେ ଥିବା ସମସ୍ତ ଲୋକ ଉପରେ, ପୁଣି ଅସ୍ଥି କି ହତ କି ମୃତ କି କବର ଛୁଇଁବା ଲୋକ ଉପରେ ତାହା ଛିଞ୍ଚିବ। ପୁଣି ସେହି ଶୁଚି ଲୋକ ତୃତୀୟ ଦିନରେ ଓ ସପ୍ତମ ଦିନରେ ଅଶୁଚି ଲୋକ ଉପରେ ତାହା ଛିଞ୍ଚିବ। ତେଣୁ ସେ ସପ୍ତମ ଦିନରେ ଆପଣାକୁ ପରିଷ୍କାର କରିବ ଓ ଆପଣା ବସ୍ତ୍ର ଧୋଇ ଆପେ ଜଳରେ ସ୍ନାନ କରିବ ଓ ସନ୍ଧ୍ୟା ସମୟରେ ଶୁଚି ହେବ। ମାତ୍ର ଯେଉଁ ଲୋକ ଅଶୁଚି ହୋଇ ଆପଣାକୁ ପରିଷ୍କାର ନ କରିବ ସେହି ପ୍ରାଣୀ ସମାଜ ମଧ୍ୟରୁ ଉଚ୍ଛିନ୍ନ ହେବ, କାରଣ ସେ ସଦାପ୍ରଭୁଙ୍କର ପବିତ୍ର ସ୍ଥାନ ଅଶୁଚି କଲା, ତା ଉପରେ ଅଶୌଚାର୍ଥକ ଜଳ ସେଚିତ ହେଲା ନାହିଁ, ସେ ଅଶୁଚି। ଏହା ସେମାନଙ୍କ ପାଳନୀୟ ଅନନ୍ତକାଳୀନ ବିଧି ହେବ। ଆଉ ଯେ କେହି ଅଶୌଚାର୍ଥକ ଜଳ ସେଚନ କରେ ସେ ଆପଣା ବସ୍ତ୍ର ଧୋଇବ, ପୁଣି ଯେ କେହି ସେ ଅଶୌଚାର୍ଥକ ଜଳ ଛୁଏଁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ହେବ। ପୁଣି ସେ ଅଶୁଚି ଲୋକ ଯାହା କିଛି ଛୁଏଁ ତାହା ଅଶୁଚି ହେବ, ଆଉ ଯେଉଁ ପ୍ରାଣୀ ତାହା ଛୁଏଁ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଅଶୁଚି ରହିବ। ଗଣନା ପୁସ୍ତକ 20 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ପ୍ରଥମ ମାସର ସିନ୍ ପ୍ରାନ୍ତରରେ ଉପସ୍ଥିତ ହେଲେ ଓ ଲୋକମାନେ କାଦେଶରେ ବାସ କଲେ। ପୁଣି ସେହି ସ୍ଥାନରେ ମରିୟମ ମଲେ ଓ ସେଠାରେ ତାଙ୍କୁ କବର ଦିଆଗଲା। ଆଉ ସେହି ସ୍ଥାନରେ ମଣ୍ଡଳୀ ନିମନ୍ତେ ଜଳ ନଥିଲା, ତହିଁରେ ଲୋକମାନେ ମୂଷାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ଏକତ୍ର ହେଲେ। ପୁଣି ଲୋକମାନେ ମୂଷାଙ୍କ ସହିତ ବିବାଦ କରି କହିଲେ, ହାୟ ଆମ୍ଭମାନଙ୍କ ଭାଇମାନେ ଯେତେବେଳେ ସଦାପ୍ରଭୁଙ୍କ ସମ୍ମୁଖରେ ମଲେ ସେତେବେଳେ ଯେବେ ଆମ୍ଭେମାନେ ମରିଥାନ୍ତୁ, ତୁମ୍ଭେମାନେ କାହିଁକି ସଦାପ୍ରଭୁଙ୍କ ସମାଜକୁ ବାହାର କରି ଏ ପ୍ରାନ୍ତରକୁ ଆଣିଲ, ଯେପରିକି ଆମ୍ଭେମାନେ ଓ ଆମ୍ଭମାନଙ୍କ ପଶୁମାନେ ଏଠାରେ ମରିବୁ? ଆଉ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲ କି ଏହି କଦର୍ଯ୍ୟ ସ୍ଥାନକୁ ଆଣିବାକୁ? ଏ ତ ଶସ୍ୟ କି ଡିମ୍ବୁରୀ କି ଦ୍ରାକ୍ଷା କି ଡାଳିମ୍ବର ସ୍ଥାନ ନୁହେଁ, କିଏ ବା ଏଠାରେ ପିଇବାକୁ ଜଳ ନାହିଁ। ଏଥିରେ ମୂଷା ଓ ହାରଣ ସମାଜ ସାକ୍ଷାତରୁ ସମାଗମ ତମ୍ବୁର ଦ୍ୱାରକୁ ଯାଇ ମୁହଁ ମାଡ଼ି ପଡ଼ିଲେ, ତେଣୁ ସଦାପ୍ରଭୁଙ୍କ ପ୍ରତାପ ସେମାନଙ୍କ ପ୍ରତି ପ୍ରକାଶ ପାଇଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମେ ଜଷ୍ଠି ନିଅ, ପୁଣି ତୁମ୍ଭେ ତୁମ୍ଭ ଭାଇ ହାରଣ ମଣ୍ଡଳୀକୁ ଏକତ୍ର କର, ଆଉ ତୁମ୍ଭେମାନେ ସେମାନଙ୍କ ଦୃଷ୍ଟିଗୋଚରରେ ସେହି ଶୈଳକୁ ଆପଣା ଜଳ ଦେବା ପାଇଁ ଆଜ୍ଞା ଦିଅ। ତହିଁରେ ତୁମ୍ଭେମାନେ ସେମାନଙ୍କ ନିମନ୍ତେ ଶୈଳରୁ ଜଳ ବାହାର କରି ମଣ୍ଡଳୀକି ଓ ସେମାନଙ୍କ ପଶୁଗଣକୁ ପାନ କରାଇବ। ତେଣୁ ମୂଷା ସଦାପ୍ରଭୁଙ୍କ ସମ୍ମୁଖରୁ ତାହାଙ୍କ ଆଜ୍ଞା ପ୍ରମାଣେ ଜଷ୍ଟି ନେଲେ। ପୁଣି ମୂଷା ଓ ହାରଣ ସେ ଶୈଳ ସମ୍ମୁଖରେ ସମାଜକୁ ଏକତ୍ର କଲେ, ଆଉ ସେମାନଙ୍କୁ କହିଲେ, ହେ ବିଦ୍ରୋହୀଗଣ, ଶୁଣ, ଆମ୍ଭେମାନେ କି ତୁମ୍ଭମାନଙ୍କ ନିମନ୍ତେ ଏ ଶୈଳରୁ ଜଳ ବାହାର କରିବା? ଏଥି ଉତ୍ତରେ ମୂଷା ହସ୍ତ ଉଠାଇ ଆପଣା ଜଷ୍ଟିରେ ସେ ଶୈଳକୁ ଦୁଇଥର ଆଘାତ କଲେ, ତହିଁରେ ପ୍ରଚୁର ଜଳ ବାହାର ହେଲା, ପୁଣି ମଣ୍ଡଳୀ ଓ ସେମାନଙ୍କ ପଶୁଗଣ ପାନ କଲେ। ଏଥିରେ ସଦାପ୍ରଭୁ ମୂଷା ଓ ହାରଣଙ୍କୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣଙ୍କ ସାକ୍ଷାତରେ ଆମ୍ଭକୁ ପବିତ୍ର ବୋଲି ମାନ୍ୟ କରିବାକୁ ଆମ୍ଭଠାରେ ବିଶ୍ୱାସ କଲ ନାହିଁ, ଏହେତୁ ଆମ୍ଭେ ଏହି ମଣ୍ଡଳୀକି ଯେଉଁ ଦେଶ ଦେଇଅଛୁ ସେହି ଦେଶରେ ତୁମେମାନେ ସେମାନଙ୍କୁ ପ୍ରବେଶ କରାଇବ ନାହିଁ। ଏହିସବୁ ମିରବା ଜଳ ବିବାଦର ଜଳ, ଯେହେତୁ ଇସ୍ରାଏଲ ସନ୍ତାନଗଣ ସଦାପ୍ରଭୁଙ୍କ ସହିତ ବିବାଦ କଲେ ଓ ସେମାନଙ୍କ ମଧ୍ୟରେ ପବିତ୍ର ରୂପେ ମାନ୍ୟ ହେଲେ। ଅନନ୍ତର ମୋସା କାଦେଶରୁ ଇଦୋମୀୟ ରାଜା ନିକଟକୁ ଦୂତମାନଙ୍କ ଦ୍ୱାରା କହି ପଠାଇଲେ, ତୁମର ଭ୍ରାତା ଇସ୍ରାଏଲ ଏରୂପ କହି ଆମ୍ଭମାନଙ୍କ ପ୍ରତି ଯେ ସମସ୍ତ କ୍ଲେଶ ଘଟିଅଛି, ଅର୍ଥାତ୍ କିପରି ଆମ୍ଭମାନଙ୍କର ପୂର୍ବପୁରୁଷମାନେ ମିଶରକୁ ଗଲେ ଓ ମିଶରରେ ଦୀର୍ଘକାଳ ବାସ କଲେ, ଆଉ ମିଶ୍ରୀୟମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭମାନଙ୍କ ପୂର୍ବପୁରୁଷମାନଙ୍କ ପ୍ରତି କୁବ୍ୟବହାର କଲେ, ତାହା ତୁମେମାନେ ଜାଣ। ସେ ସମୟରେ ଆମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ କ୍ରନ୍ଦନ କରନ୍ତେ, ସେ ଆମ୍ଭମାନଙ୍କର ରବ ଶୁଣିଲେ, ପୁଣି ଏକ ଦୂତ ପଠାଇ ଆମ୍ଭମାନଙ୍କୁ ମିଶରରୁ ବାହାର କରି ଆଣିଲେ। ଆଉ ଦେଖ, ଏବେ ଆମ୍ଭେମାନେ ତୁମ୍ଭ ଦେଶର ପ୍ରାନ୍ତସ୍ଥିତ କାଦେଶ ନଗରରେ ଅଛୁ। ମୁଁ ବିନୟ କରୁଅଛି, ତୁମ୍ଭ ଦେଶ ଦେଇ ଆମ୍ଭମାନଙ୍କୁ ଯିବାକୁ ଦିଅ। ଆମ୍ଭେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ମଧ୍ୟ ଦେଇ ଯିବୁ ନାହିଁ, କିମ୍ବା କୂପ ଜଳ ପାନ କରିବୁ ନାହିଁ। ଆମ୍ଭେମାନେ ରାଜପଥ ଦେଇ ଗମନ କରିବୁ। ଆମ୍ଭେମାନେ ତୁମ ସୀମା ପାର ହେବା ପର୍ଯ୍ୟନ୍ତ ଦକ୍ଷିଣ କି ବାମରେ ଫେରିବୁ ନାହିଁ। ତହିଁରେ ଇଦୋମ ତାଙ୍କୁ କହିଲେ, ତୁମ୍ଭ ଆମ୍ଭ ଦେଶ ମଧ୍ୟ ଦେଇ ଯିବ ନାହିଁ, ଆମ୍ଭେ ଖଡ଼ଗ ନେଇ ତୁମ୍ଭ ବିରୁଦ୍ଧରେ ବାହାର ହେବା। ସେତେବେଳେ ଇସ୍ରାଏଲ ସନ୍ତାନଗଣ ତାହାଙ୍କୁ କହିଲେ, ଆମ୍ଭେମାନେ କେବଳ ସଡ଼କ ଦେଇ ଯିବୁ, ଯେବେ ଆମ୍ଭେମାନେ ଆମ୍ଭେ କି ଆମ୍ଭ ପଶୁମାନେ ତୁମ୍ଭ ଜଳ ପାନ କରିବୁ, ତେବେ ଆମ୍ଭେ ତହିଁର ମୂଲ୍ୟ ଦେବୁ। ଆଉ କିଛି କଥା ନାହିଁ, କେବଳ ଆମ୍ଭକୁ ଆମ୍ଭ ପାଦରେ ଦେଇଯିବାକୁ ଦିଅ। ତୁମ ସେ କହିଲେ, ତୁମ୍ଭେ ଦେଶ ଦେଇଯିବ ନାହିଁ। ଏଉତାରେ ଇଦୋମ ଅନେକ ଲୋକ ସାଙ୍ଗରେ ନେଇ ମହାବଳରେ ତାଙ୍କ ବିରୁଦ୍ଧରେ ବାହାର ହେଲେ। ଏହି ରୂପେ ଇଦୋମ ଇସ୍ରାଏଲକୁ ଆପଣା ସୀମା ଦେଇଯିବାର ଅନୁମତି ଦେବାର ଅସ୍ୱୀକାର କଲେ, ଏଣୁ ଇସ୍ରାଏଲ ତାଙ୍କ ନିକଟକୁ ଫେରିଗଲେ। ଅନନ୍ତରେ ସେମାନେ କାଦେଶରୁ ଯାତ୍ରା କଲେ। ତେଣୁ ଇସ୍ରାଏଲ ସନ୍ତାନଗଣ ଅର୍ଥାତ୍ ସମସ୍ତ ମଣ୍ଡଳୀ ହୋର ପର୍ବତରେ ଉପସ୍ଥିତ ହେଲେ। ସେତେବେଳେ ଇଦୋମ ଦେଶର ସୀମା ନିକଟସ୍ଥ ହୋର ପର୍ବତରେ ସଦାପ୍ରଭୁ ମୋସାଙ୍କୁ ଓ ହାରଣଙ୍କୁ କହିଲେ, ହାରଣ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ, କାରଣ ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ ସେହି ଦେଶରେ ସେ ପ୍ରବେଶ କରିବ ନାହିଁ, ଯେହେତୁ ମିରବ୍ବା ଜଳ ନିକଟରେ ତୁମ୍ଭେମାନେ ଆମ୍ଭ ଆଜ୍ଞାର ବିରୁଦ୍ଧରେ କର୍ମ କରିଥିଲ। ତୁମ୍ଭେ ହାରଣକୁ ଓ ତାହାର ପୁତ୍ର ଇଲିଆସରକୁ ହୋର ପର୍ବତ ଉପରକୁ ନେଇଯାଅ, ପୁଣି ହାରଣଠାରୁ ତାହାର ବସ୍ତ୍ର କାଢ଼ି ତାହାର ପୁତ୍ର ଇଲିଆସରକୁ ପିନ୍ଧାଅ, ଯେଣୁ ହାରଣ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ ଓ ସେ ସ୍ଥାନରେ ମରିବ। ତେଣୁ ମୋସା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ, ଆଉ ସେମାନେ ସମସ୍ତ ମଣ୍ଡଳୀର ସାକ୍ଷାତରେ ହୋର ପର୍ବତକୁ ଉଠିଗଲେ। ତେବେ ମୋସା ହାରଣଙ୍କର ବସ୍ତ୍ର କାଢ଼ି ତାହାଙ୍କର ପୁତ୍ର ଇଲିଆସରକୁ ପିନ୍ଧାଇଲେ, ପୁଣି ହାରଣ ସେହି ସ୍ଥାନରେ ପର୍ବତ ଶୃଙ୍ଗରେ ମଲେ। ତେଣୁ ମୋସା ଓ ଇଲିଆସର ପର୍ବତରୁ ଓହ୍ଲାଇ ଆସିଲେ। ଏ ଉତ୍ତାରେ ହାରଣ ମରିଛନ୍ତି, ଏହା ସମସ୍ତ ମଣ୍ଡଳୀ ଦେଖନ୍ତେ, ସେମାନେ ଅର୍ଥାତ୍ ଇସ୍ରାଏଲର ସମସ୍ତ ବଂଶ ହାରଣଙ୍କ ନିମନ୍ତେ 30 ଦିନ ପର୍ଯ୍ୟନ୍ତ ରୋଦନ କଲେ। ଗଣନା ପୁସ୍ତକ 21 ପର୍ବ। ଅନନ୍ତର ଇସ୍ରାଏଲ ଅଥାମିର ପଥ ଦେଇ ଆସୁଛନ୍ତି। ଏହି କଥା ଶୁଣି ଦକ୍ଷିଣ ପ୍ରଦେଶ ନିବାସୀ କିଣାଣ ବଂଶୀୟ ଅରାଦର ରାଜା ଇସ୍ରାଏଲର ପ୍ରତିକୂଳରେ ଯୁଦ୍ଧ କଲେ ଓ ସେମାନଙ୍କର କେତେକ ଲୋକଙ୍କୁ ଧରି ବନ୍ଦୀ କଲେ। ତହିଁରେ ଇସ୍ରାଏଲ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରି କହିଲେ, ଯେବେ ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତରେ ସମର୍ପଣ କରିବ, ତେବେ ଆମ୍ଭେ ସେମାନଙ୍କ ନଗର ସବୁ ବର୍ଜନୀୟ ରୂପେ ବିନାଶ କରିବା। ଏଥିରେ ସଦାପ୍ରଭୁ ଇସ୍ରାଏଲର ରବରେ କର୍ଣ୍ଣପାତ କରି ସେ କିଣାଣିୟମାନଙ୍କୁ ସମର୍ପଣ କଲେ। ତହିଁରେ ସେମାନେ ସେମାନଙ୍କୁ ଓ ସେମାନଙ୍କ ସମସ୍ତ ନଗର ବର୍ଜନୀୟ ରୂପେ ବିନାଶ କଲେ। ପୁଣି ସେହି ସ୍ଥାନର ନାମ ହର୍ମା ବର୍ଜିତ ହେଲା। ଅନନ୍ତର ସେମାନେ ଇଦୋମ ଦେଶ ପ୍ରଦକ୍ଷିଣ କରିବା ନିମନ୍ତେ ହୋର ପର୍ବତରୁ ସୁଫସାଗର ପଥ ଦେଇ ଯାତ୍ରା କଲେ। ପୁଣି ପଥ ସକାଶୁ ଲୋକମାନଙ୍କର ପ୍ରାଣ ଅତି ସାହସହୀନ ହେଲା। ତହିଁରେ ଲୋକମାନେ ପରମେଶ୍ୱରଙ୍କ ବିରୁଦ୍ଧରେ ଓ ମୋସାଙ୍କ ବିରୁଦ୍ଧରେ କହିଲେ, କିହେତୁ ତୁମ୍ଭେମାନେ ଆମ୍ଭମାନଙ୍କୁ ପ୍ରାନ୍ତରରେ ମାରିବାକୁ ମିଶର ଦେଶରୁ ବାହାର କରି ଆଣିଲ? ଦେଖ, ଏଠାରେ ରୋଟି ନାହିଁ ଓ ଜଳ ନାହିଁ, ପୁଣି ଆମ୍ଭମାନଙ୍କ ପ୍ରାଣ ଏହି ଲଘୁ ଅନ୍ନକୁ ଘୃଣା କରେ। ସେତେବେଳେ ସଦାପ୍ରଭୁ ଲୋକମାନଙ୍କ ମଧ୍ୟକୁ ଦାହକ ସର୍ପ ପ୍ରେରଣ କରନ୍ତେ, ସେମାନେ ଲୋକମାନଙ୍କୁ ଦର୍ଶନ କଲେ। ତହିଁରେ ଇସ୍ରାଏଲର ଅନେକ ଲୋକ ମଲେ। ଏ ନିମନ୍ତେ ଲୋକମାନେ ମୋସାଙ୍କ ନିକଟକୁ ଆସି କହିଲେ, ଆମ୍ଭେମାନେ ପାପ କଲୁ, କାରଣ ଆମ୍ଭେମାନେ ସଦାପ୍ରଭୁଙ୍କ ବିରୁଦ୍ଧରେ ତୁମ୍ଭ ବିରୁଦ୍ଧରେ କଥା କହିଅଛୁ। ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କର ଯେପରି ସେ ଆମ୍ଭମାନଙ୍କ ନିକଟରୁ ଏହି ସର୍ପମାନଙ୍କୁ ଦୂର କରିବେ। ତେଣୁ ମୂଷା ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କଲେ। ତେବେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଗୋଟିଏ ଡାହକ ସର୍ପ ନିର୍ମାଣ କରି ପତକା ଦଣ୍ଡ ଉପରେ ରଖ, ତୈରେ ସର୍ପଦ୍ରଷ୍ଟ ପ୍ରତ୍ୟେକ ଲୋକ ତାହା ପ୍ରତି ଅନାଇଲେ ବଞ୍ଚିବ। ତେଣୁ ମୂଷା ପିତ୍ତଳର ଏକ ସର୍ପ ନିର୍ମାଣ କରି ପତକା ଦଣ୍ଡ ଉପରେ ରଖିଲେ, ତୈରେ ସର୍ପ କୌଣସି ମନୁଷ୍ୟକୁ ଦଂଶନ କଲେ ସେ ସେହି ପିତ୍ତଳ ସର୍ପ ପ୍ରତି ଦୃଷ୍ଟି କରନ୍ତେ ସେ ବଞ୍ଚିଲା। ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଓବୋତ୍ ଛାଉଣୀ ସ୍ଥାପନ କଲେ। କହିଉତାରେ ଓବୋତ୍ରୁ ଯାତ୍ରା କରି ସୂର୍ଯ୍ୟୋଦୟ ଦିଗରେ ମୋଆବର ସମ୍ମୁଖସ୍ଥିତ ପ୍ରାନ୍ତରରେ ୟୋବାରିମ୍ରେ ଛାଉଣୀ ସ୍ଥାପନ କଲେ। ସେମାନେ ସେଠାରୁ ଯାତ୍ରା କରି ସେରତ୍ ଉପତ୍ୟକାରେ ଛାଉଣୀ ସ୍ଥାପନ କଲେ। ସେଠାରୁ ସେମାନେ ଯାତ୍ରା କରି ଇମରୀୟମାନଙ୍କର ସୀମାରୁ ନିର୍ଗତ ଅର୍ନନ୍ର ଅନ୍ୟ ପାରସ୍ଥିତ ପ୍ରାନ୍ତରରେ ଛାଉଣୀ ସ୍ଥାପନ କଲେ, କାରଣ ମୋଆବର ଓ ଇମରୀୟମାନଙ୍କ ମଧ୍ୟବର୍ତ୍ତୀ ଅର୍ନନ୍ ମୋଆବର ସୀମା ଥିଲା। ଏ ନିମନ୍ତେ ସଦାପ୍ରଭୁଙ୍କ ଯୁଦ୍ଧ ପୁସ୍ତକରେ କଥିତ ଅଛି, ଯଥା ଘୂର୍ଣ୍ଣିବାୟୁରେ ହାବେବ୍କୁ ଓ ଅର୍ନନ୍ର ସକଳ ଉପତ୍ୟକା, ପୁଣି ଆରର ବାସସ୍ଥାନଗାମୀ ଓ ମୋଆବର ସୀମାର ପାର୍ଶ୍ୱସ୍ଥିତ ଗଢ଼ନ୍ତି ଉପତ୍ୟକା ସକଳକୁ ସେ ଜୟ କଲେ। ସେଠାରୁ ସେମାନେ ଯାତ୍ରା କରି ବେର କୂପ ନାମକ ସ୍ଥାନକୁ ଆସିଲେ। ସେହି କୂପ ବିଷୟରେ ସଦାପ୍ରଭୁ ମୋଶାଙ୍କୁ କହିଲେ, ତୁମ୍ଭେ ଏହି ସ୍ଥାନରେ ଲୋକମାନଙ୍କୁ ଏକତ୍ର କର, ଆମ୍ଭେ ସେମାନଙ୍କୁ ଜଳ ଦେବା। ସେତେବେଳେ ଇସ୍ରାଏଲ ଏହି ଗୀତ ଗାନ କଲେ, ହେ କୂପ ଉଚ୍ଛଳି ଉଠ। ତୁମେମାନେ ତହିଁ ଉଦ୍ଦେଶ୍ୟରେ ଗାନ କର, ଅଧିପତିମାନେ ସେହି କୂପ ଖୋଳିଛନ୍ତି, ଲୋକମାନଙ୍କ କୁଳୀନମାନେ ରାଜଦଣ୍ଡ ଓ ଆପଣା ଯଷ୍ଠିଘେନୀ ତାହାକୁ ଖୋଳିଛନ୍ତି। ଏଉତାରେ ସେମାନେ ପ୍ରାନ୍ତରରୁ ମତାନକୁ ଓ ମତାନଠାରୁ ନହଲିୟକୁ ଓ ନହଲିୟଠାରୁ ବାମତକୁ ଓ ବାମତଠାରୁ ମୋଆବ କ୍ଷେତ୍ରସ୍ଥିତ ଉପତ୍ୟକା ଦେଇ ପିସିଗା ପର୍ବତର ଶୃଙ୍ଗକୁ ଯାତ୍ରା କଲେ। ତା ମରୁଭୂମି ଆଡ଼କୁ ଥିଲା। ଅନନ୍ତର ଇସ୍ରାଏଲ ଇମରୀୟମାନଙ୍କ ରାଜା ସିହନ ନିକଟକୁ ଏହା କହି ଦୂତ ପଠାଇଲେ, ତୁମ୍ଭ ଦେଶ ଦେଇ ଆମକୁ ଯିବାକୁ ଦିଅ, ଆମେମାନେ ଶସ୍ୟକ୍ଷେତ୍ର କି ଦ୍ରାକ୍ଷାକ୍ଷେତ୍ର ଆଡ଼େ ଫେରିବୁ ନାହିଁ, ଆମେମାନେ କୂପରୁ ଜଳପାନ କରିବୁ ନାହିଁ, ଆମେମାନେ ସୀମା ପାର ହେବା ପର୍ଯ୍ୟନ୍ତ ରାଜପଥ ଦେଇ ଗମନ କରିବୁ। ଏଥିରେ ସିଓନ ଆପଣା ସୀମା ଦେଇ ଇସ୍ରାଏଲକୁ ଯିବା ପାଇଁ ଦେଲେ ନାହିଁ, ମାତ୍ର ସିଓନ ଆପଣାର ସମସ୍ତ ଲୋକଙ୍କୁ ଏକତ୍ର କରି ଇସ୍ରାଏଲର ପ୍ରତିକୂଳରେ ପ୍ରାନ୍ତରକୁ ବାହାର ହେଲେ, ପୁଣି ଜହସରେ ଉପସ୍ଥିତ ହୋଇ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କଲେ। ତୈରେ ଇସ୍ରାଏଲ ଖଡ଼ଗଦାରରେ ତାଙ୍କୁ ଆଘାତ କରି ଅର୍ନନ୍ଠାରୁ ଜର୍ଦ୍ଦୋକ୍ ପର୍ଯ୍ୟନ୍ତ ଅର୍ଥାତ୍ ଅମ୍ମନ ସନ୍ତାନଗଣ ସୀମା ପର୍ଯ୍ୟନ୍ତ ତାହାର ଦେଶ ଅଧିକାର କଲେ, କାରଣ ଅମ୍ମନ ସନ୍ତାନଗଣର ସୀମା ଦୃଢ଼ ଥିଲା। ଏହି ରୂପେ ଇସ୍ରାଏଲ ସେହି ସମସ୍ତ ନଗର ହସ୍ତଗତ କଲେ ଓ ଇସ୍ରାଏଲ ଇମରୀୟମାନଙ୍କର ସମସ୍ତ ନଗରରେ ଅର୍ଥାତ୍ ହିସବନରେ ଓ ତହିଁର ସମସ୍ତ ନଗରରେ ବାସ କଲେ, କାରଣ ହିସବନ ଇମରୀୟମାନଙ୍କ ରାଜା ସିଓନଙ୍କ ନଗର ଥିଲା। ସେ ମୋଆବର ପୂର୍ବ ରାଜାର ପ୍ରତିକୂଳରେ ଯୁଦ୍ଧ କରି ତାହା ହସ୍ତରୁ ଅର୍ନନ୍ ପର୍ଯ୍ୟନ୍ତ ତାର ସମସ୍ତ ଦେଶ ନେଇଥିଲେ। ଏନିମତେ କବିମାନେ କହନ୍ତି, ତୁମେମାନେ ଇସବନକୁ ଆସ, ସିଓନର ନଗର ନିର୍ମିତ ଦୃଢ଼ୀକୃତ ହେଉ, କାରଣ ଇସବନଠାରୁ ଅଗ୍ନି ସିଓନ ନଗରଠାରୁ ଅଗ୍ନିଶିଖା ନିର୍ଗତ ହୋଇଅଛି ତା ମୋଆବର ଆର ନଗରକୁ, ଅର୍ନନ୍ସ୍ଥ ଉଚ୍ଚସ୍ଥଳୀର ଦେବଗଣକୁ ଗ୍ରାସ କରିଅଛି। ହେ ମୋଆବ ତୁମ୍ଭର ସନ୍ତାପ ହେଲା, ହେ କମେଶ୍ୱର ଲୋକଗଣ ତୁମେମାନେ ଉଚ୍ଛିନ୍ନ ହେଲ। ସେ ତାହାର ପୁତ୍ରଗଣକୁ ପଳାତକ ରୂପେ ଓ ତୋର କନ୍ୟାଗଣକୁ ବନ୍ଦୀ ରୂପେ ଇମରୀୟ ରାଜା ସିଓନ ହସ୍ତରେ ସମର୍ପଣ କରିଅଛି। ଆମ୍ଭେମାନେ ସେମାନଙ୍କୁ ବାଣ ମାରିଅଛୁ, ଇସବନ ଦିବନ ପର୍ଯ୍ୟନ୍ତ ବିନଷ୍ଟ ହେଲା, ଆମେମାନେ ନୋଫହ ପର୍ଯ୍ୟନ୍ତ ଧ୍ୱଂସ କଲୁ, ତାହା ମେଦବା ପର୍ଯ୍ୟନ୍ତ ବ୍ୟାପୀ। ଏହି ରୂପେ ଇସ୍ରାଏଲ ଇମରୀୟମାନଙ୍କ ଦେଶରେ ବାସ କଲେ। ଅନନ୍ତର ମୂଷା ଜାସେର ଅନୁସନ୍ଧାନ କରିବା ପାଇଁ ଲୋକ ପଠାନ୍ତେ ସେମାନେ ତହିଁର ସକଳ ନଗର ହସ୍ତଗତ କଲେ ଓ ସେଠାସ୍ଥିତ ଇମରୀୟମାନଙ୍କୁ ତଡ଼ିଦେଲେ। ତହୁଁ ସେମାନେ ଫେରି ବାସନର ପଥ ଦେଇ ଉଠିଗଲେ। ତେବେ ବାସନର ରାଜା ଓଗୋ ଓ ତାହାର ସମସ୍ତ ଲୋକ ସେମାନଙ୍କ ପ୍ରତିକୂଳରେ ବାହାର ହୋଇ ଇଦ୍ରିଆରେ ଯୁଦ୍ଧ କଲେ। ସେତେବେଳେ ସଦାପ୍ରଭୁ ମୂଷାଙ୍କୁ କହିଲେ, ତାହାକୁ ଭୟ କର ନାହିଁ, କାରଣ ଆମ୍ଭେ ତାହାକୁ ଓ ତାହାର ସମସ୍ତ ଲୋକଙ୍କୁ ଓ ତାହାର ଦେଶକୁ ତୁମ୍ଭ ହସ୍ତରେ ସମର୍ପଣ କଲୁ। ତୁମେ ଇସବନ ନିବାସୀ ଇମରୀୟ ରାଜା ସିଓନ ପ୍ରତି ଯେ ରୂପେ କଲ, ତାହା ପ୍ରତି ସେ ରୂପେ କରିବ, ଏଣୁ ତାହାର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନେ ତାହାକୁ ଓ ତାହାର ପୁତ୍ରଗଣକୁ ଓ ତାର ସମସ୍ତ ଲୋକଙ୍କୁ ଆଘାତ କଲେ, ପୁଣି ସେମାନେ ତାହାର ଦେଶ ଅଧିକାର କଲେ। ଗଣନା ପୁସ୍ତକ 22 ପର୍ବ। ଅନନ୍ତର ଇସ୍ରାଏଲ ସନ୍ତାନଗଣ ଯାତ୍ରା କରି ଜିରିହୋ ନିକଟସ୍ଥ ଜର୍ଦ୍ଦନ ଆଗରେ ମୋୟାବ ପଦାରେ ଛାଉଣି ସ୍ଥାପନ କଲେ। ପୁଣି ଇସ୍ରାଏଲ ଇମୋରିୟମାନଙ୍କ ପ୍ରତି ଯାହା ଯାହା କରିଥିଲେ ତାହା ସିପୋପ୍ର ପୁତ୍ର ବାଲାକ ଦେଖିଲେ, ଏଣୁ ମୋୟାବ ଲୋକମାନଙ୍କ ସକାଶୁ ଅତିଶୟ ଭୀତ ହେଲେ, କାରଣ ସେମାନେ ବହୁତ ଥିଲେ, ଆଉ ମୋୟାବ ଇସ୍ରାଏଲ ସନ୍ତାନଗଣ ସକାଶୁ ଉଦ୍ବିଗ୍ନ ହେଲେ। ଏଥିରେ ମୋୟାବ ମିଦିନୀୟ ପ୍ରାଚୀନମାନଙ୍କୁ କହିଲେ, ଗୋରୁ ଯେପରି ପଦାରୁ ଘାସ ଚାଟି ଖାଏ, ସେହିପରି ଏହି ଜନତା ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ତ ସବୁ ଚାଟି ପକାଇବେ। ଏହି ସମୟରେ ସିପୋପ୍ର ପୁତ୍ର ବାଲାକ ମୋୟାବର ରାଜା ଥିଲେ। ଏଥିନିମନ୍ତେ ବିୟୋର ପୁତ୍ର ବିଲିୟମ୍ଙ୍କୁ ଡାକିବା ପାଇଁ ଆପଣା ଲୋକମାନଙ୍କ ସନ୍ତାନଗଣର ଦେଶ ନିକଟସ୍ଥ ନଦୀର ନିକଟବର୍ତ୍ତୀ ପଥର ନଗରକୁ ଦୂତ ପଠାଇ ଏହା କହିଲେ, ଦେଖ ମିଶରରୁ ବାହାର ହୋଇ ଏକ ଜନତା ଆସିଅଛନ୍ତି, ଦେଖ ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରନ୍ତି, ପୁଣି ଆମ୍ଭ ସମ୍ମୁଖରେ ବାସ କରନ୍ତି। ଯେହେତୁ ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଆସି ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ, କାରଣ ସେମାନେ ଆମ୍ଭ ପ୍ରତି ଅତି ବଳବାନ ହୋଇପାରେ, ଆମ୍ଭେ ସେମାନଙ୍କୁ ପରାଜୟ କରି ଦେଶରୁ ଦୂର କରିପାରିବା। ଯେହେତୁ ଆମ୍ଭେ ଜାଣୁ ତୁମ୍ଭେ ଯାହାକୁ ଆଶୀର୍ବାଦ କର ସେ ଆଶୀର୍ବାଦ ପାଏ, ପୁଣି ତୁମେ ଯାହାକୁ ଶାପ ଦିଅ ସେ ଶାପଗ୍ରସ୍ତ ହୁଏ। ତହିଁରେ ମୋୟାବର ପ୍ରାଚୀନ ବର୍ଗ ମିଦିୟନର ପ୍ରାଚୀନ ବର୍ଗ ମନ୍ତ୍ରର ପୁରସ୍କାର ହସ୍ତରେ ଘେନି ପ୍ରସ୍ଥାନ କଲେ। ପୁଣି ସେମାନେ ବିଲିୟମ୍ ନିକଟରେ ଉପସ୍ଥିତ ହୋଇ ବାଲାକଙ୍କ କଥା ତାହାକୁ କହିଲେ। ତହୁଁ ସେମାନଙ୍କୁ କହିଲା, ତୁମେମାନେ ଆଜି ରାତ୍ରି ଏଠାରେ ରୁହ, ଆଉ ସଦାପ୍ରଭୁ ମୋତେ ଯାହା କହିବେ ତାହା ମୁଁ ପୁନର୍ବାର ତୁମମାନଙ୍କୁ ଜଣାଇବି। ତହିଁରେ ମୋୟାବର ଅଧିପତିମାନେ ବିଲିୟମ୍ ସଙ୍ଗରେ ରହିଲେ। ଏଉତାରେ ପରମେଶ୍ୱର ବିଲିୟମ୍ ନିକଟକୁ ଆସି କହିଲେ, ତୁମ୍ଭ ସଙ୍ଗରେ ଏହି ଲୋକମାନେ କିଏ? ତ ବିଲିୟମ୍ ପରମେଶ୍ୱରଙ୍କୁ କହିଲା, ମୋୟାବର ରାଜା ସିପୋପ୍ର ପୁତ୍ର ବାଲାକ ମୋ ନିକଟକୁ ଏହା କହି ପଠାଇଅଛନ୍ତି, ଦେଖ ଏହି ଯେଉଁ ଲୋକମାନେ ମିଶରରୁ ବାହାରି ଆସିଅଛନ୍ତି ସେମାନେ ପୃଥିବୀର ମୁଖ ଆଚ୍ଛନ୍ନ କରୁଛନ୍ତି, ଏବେ ତୁମେ ଆସି ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ, ହୋଇପାରେ ଆମ୍ଭେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରି ସେମାନଙ୍କୁ ତଡ଼ି ଦେଇପାରିବା। ତହିଁରେ ପରମେଶ୍ୱର ବିଲିୟମ୍ଙ୍କୁ କହିଲେ, ତୁମ୍ଭେ ସେମାନଙ୍କ ସଙ୍ଗେ ଯିବ ନାହିଁ, ତୁମେ ସେହି ଲୋକମାନଙ୍କୁ ଶାପ ଦେବ ନାହିଁ, କାରଣ ସେମାନେ ଆଶୀର୍ବାଦ ପ୍ରାପ୍ତ ଅଟନ୍ତି। ଏଥିରେ ବିଲିୟମ୍ ପ୍ରାତଃକାଳରେ ଉଠି ବାଲାକଙ୍କ ଅଧିପତିମାନଙ୍କୁ କହିଲା, ତୁମେମାନେ ଆପଣା ଦେଶକୁ ଯାଅ, କାରଣ ସଦାପ୍ରଭୁ ମୋତେ ତୁମ୍ଭମାନଙ୍କ ସହିତ ଯିବା ପାଇଁ ଅନୁମତି ଦେବାକୁ ନାସ୍ତି କରୁଅଛନ୍ତି। ଏଣୁ ମୋୟାବର ଅଧିପତିମାନେ ଉଠି ବାଲାକଙ୍କ ନିକଟକୁ ଯାଇ କହିଲେ, ବିଲିୟମ୍ ଆମ୍ଭମାନଙ୍କ ସଙ୍ଗେ ଆସିବାକୁ ନାସ୍ତି କରୁଅଛି। ଏଉତାରେ ବାଲାକ ସେମାନଙ୍କଠାରୁ ଅଧିକ ସଂଖ୍ୟକ ଅଧିକ ସମ୍ଭ୍ରାତ ଅଧିପତିମାନଙ୍କୁ ପୁନର୍ବାର ପଠାଇଲେ। ତୌ ସେମାନେ ବିଲିୟମ୍ ନିକଟକୁ ଆସି ତାହାକୁ କହିଲେ, ସିପପ୍ର ପୁତ୍ର ବାଲାକ ଏହି କଥା କହନ୍ତି, ଆମ୍ଭେ ବିନୟ କରୁଅଛୁ, ଆମ୍ଭ କତିକି ଆସିବାକୁ ତୁମ୍ଭେ ନିର୍ବାରିତ ହୁଅ ନାହିଁ, କାରଣ ଆମ୍ଭେ ତୁମକୁ ସମ୍ଭ୍ରମ ଦେଇ ମହାସମ୍ଭ୍ରମ କରିବା, ପୁଣି ଯାହା ତୁମ୍ଭେ ଆମ୍ଭକୁ କହିବ ଆମ୍ଭେ ତାହା କରିବା, ଏଣୁ ବିନୟ କରୁଅଛୁ, ଆସ ଆମ୍ଭ ନିମନ୍ତେ ଏହି ଲୋକମାନଙ୍କୁ ଶାପ ଦିଅ। ଏଥିରେ ବିଲିୟମ୍ ଉତ୍ତର ଦେଇ ବାଲାକଙ୍କ ଦାସମାନଙ୍କୁ କହିଲା, ଯଦ୍ୟପି ବାଲାକ ରୂପା ଓ ସୁନାରେ ପରିପୂର୍ଣ୍ଣ ଆପଣା ଗୃହ ମୋତେ ଦିଅନ୍ତି, ତଥାପି ଉଣାକି ଅଧିକ କରିବାକୁ ମୁଁ ଆପଣା ପରମେଶ୍ୱର ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇପାରେ ନାହିଁ। ଏନିମତେ ବିନୟ କରୁଅଛି, ତୁମେମାନେ ହିଁ ଆଜି ରାତ୍ରି ଏଠାରେ ରୁହ, ସଦାପ୍ରଭୁ ମୋତେ ଆଉ ଯାହା କହିବେ ତାହା ମୁଁ ଜାଣିବି। ଏଥିରେ ପରମେଶ୍ୱର ରାତ୍ରିରେ ବିଲିୟମ୍ ନିକଟକୁ ଆସି କହିଲେ, ଯେବେ ଏହି ଲୋକମାନେ ତୁମକୁ ଡାକିବାକୁ ଆସନ୍ତି ତେବେ ଉଠ ସେମାନଙ୍କ ସଙ୍ଗେ ଯାଅ, ମାତ୍ର ଆମ୍ଭେ ତୁମକୁ ଯେଉଁ କଥା କହିବା କେବଳ ତାହା ହିଁ ତୁମେ କହିବ। ତହିଁରେ ବିଲିୟମ୍ ପ୍ରାତଃକାଳରେ ଉଠି ଆପଣା ଗର୍ଦ୍ଧବୀ ସଜାଇ ମୋୟାବର ଅଧିପତିମାନଙ୍କ ସହିତ ଗମନ କଲା। ଏଥିରେ ସେ ଯିବା ସକାଶୁ ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା, ପୁଣି ସଦାପ୍ରଭୁଙ୍କ ଦୂତ ତାହାର ଶତ୍ରୁ ରୂପେ ପଥ ମଧ୍ୟରେ ଠିଆ ହୋଇ ରହିଲେ। ସେତେବେଳେ ସେ ଆପଣା ଗର୍ଦ୍ଧବୀ ଉପରେ ଚଢ଼ିଯାଉଥିଲା ଓ ତାହାର ଦୁଇ ଦାସ ତା ସଙ୍ଗରେ ଥିଲେ। ଏଥିରେ ସେହି ଗର୍ଦ୍ଧବୀ ସଦାପ୍ରଭୁଙ୍କର ଦୂତକୁ ପଥ ମଧ୍ୟରେ ନିଷ୍କୋଷ ଖଡ଼ଗ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା, ତେଣୁ ଗର୍ଦ୍ଧବୀ ବାଟ ଛାଡ଼ି ବିଲ ଆଡ଼କୁ ଗଲା। ତହିଁରେ ବିଲିୟମ୍ ଗର୍ଦ୍ଧବୀକୁ ବାଟ ଫେରାଇ ଆଣିବା ପାଇଁ ପ୍ରହାର କଲା, ତେବେ ସଦାପ୍ରଭୁଙ୍କ ଦୂତ ଦୁଇ ଯାକ୍ଷା କ୍ଷେତ୍ରରେ ଏପାଖେ ପ୍ରାଚୀର ଓ ସେପାଖେ ପ୍ରାଚୀର ଥିବା ଗଳିପଥରେ ଠିଆ ହେଲେ। ସେତେବେଳେ ଗର୍ଦ୍ଧବୀ ସଦାପ୍ରଭୁଙ୍କ ଦୂତକୁ ଦେଖି କାନ୍ଥ ଆଡ଼କୁ ଠେଲି ହୋଇଯିବାରୁ ବିଲିୟମ୍ର ଗୋଡ଼ କାନ୍ଥରେ ଘସି ହେଲା। ତେଣେ ସେ ପୁନର୍ବାର ତାହାକୁ ପ୍ରହାର କଲା। ଏଉତାରେ ସଦାପ୍ରଭୁଙ୍କ ଦୂତ ଆହୁରି ଆଗକୁ ଯାଇ ଏକ ସଂକୀର୍ଣ୍ଣ ସ୍ଥାନରେ ଠିଆ ହେଲେ। ସେଠାରେ ଡାହାଣରେ କି ବାମରେ ଫେରିବାର ସ୍ଥାନ ନଥିଲା। ସେତେବେଳେ ଗର୍ଦ୍ଧବୀ ସଦାପ୍ରଭୁଙ୍କ ଦୂତକୁ ଦେଖି ବିଲିୟମ୍ର ତଳେ ଶୋଇପଡ଼ିଲା। ତହିଁରେ ବିଲିୟମ୍ର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ ସେ ଗର୍ଦ୍ଧବୀ କି ଆପଣା ଯଷ୍ଟିରେ ପ୍ରହାର କଲା। ତେଣୁ ସଦାପ୍ରଭୁ ଗର୍ଦ୍ଧବୀର ମୁଖ ଫିଟାଇଲେ। ତେଣୁ ସେ ବିଲିୟମ୍ଙ୍କୁ କହିଲା, ମୁଁ ତୁମର କ'ଣ କଲି ଯେ ତୁମେ ମୋତେ ଏହି ତିନିଥର ପ୍ରହାର କଲ? ତେବେ ବିଲିୟମ୍ ଗର୍ଦ୍ଧବୀ କି କହିଲା, କାରଣ ତୁ ମୋତେ ପରିହାସ କରୁଅଛୁ, ମୋ ହାତରେ ଖଣ୍ଡା ଥିଲେ ମୁଁ ଏବେ ତୋତେ ବଧ କରନ୍ତି। ପୁଣି ଗର୍ଦ୍ଧବୀ ବିଲିୟମ୍ଙ୍କୁ କହିଲା, ତୁମେ ଜନ୍ମାବଧି ଆଜି ପର୍ଯ୍ୟନ୍ତ ଯାହା ଉପରେ ଚଢ଼ି ଆସିଅଛ, ମୁଁ କି ତୁମର ସେହି ଗର୍ଦ୍ଧବୀ ନୁହେଁ? ମୁଁ କି ପୂର୍ବେ କେବେ ତୁମ ପ୍ରତି ଏପରି କରିଥିଲି? ତେଣୁ ସେ କହିଲା, ନା। ଏଥିରେ ସଦାପ୍ରଭୁ ବିଲିୟମ୍ର ଚକ୍ଷୁ ପ୍ରସନ୍ନ କରନ୍ତେ ସେ ସଦାପ୍ରଭୁଙ୍କ ଦୂତକୁ ପଥ ମଧ୍ୟରେ ନିଷ୍ପୋଷ ଖଡ଼ଗ ମଧ୍ୟରେ ହସ୍ତରେ ଧରି ଠିଆ ହୋଇଥିବାର ଦେଖିଲା। ତହିଁରେ ସେ ମସ୍ତକ ନୁଆଁ ମୁହଁ ମାଡ଼ି ପଡ଼ିଲା। ସେତେବେଳେ ସଦାପ୍ରଭୁଙ୍କ ଦୂତ ତାହାକୁ କହିଲେ, ତୁମେ ଏହି ତିନିଥର ଆପଣା ଗର୍ଦ୍ଧବୀ କି କିହେତୁ ପ୍ରହାର କଲ? ଦେଖ, ଆମ୍ଭେ ତୁମର ଶତ୍ରୁ ରୂପେ ବାହାର ହୋଇଅଛୁ, ଯେହେତୁ ଆମ୍ଭ ସାକ୍ଷାତରେ ତୁମର ଗତି ଦୁଃସାହସମୟ ହୋଇଅଛି। ପୁଣି ଗର୍ଦ୍ଧବୀ ଆମ୍ଭକୁ ଦେଖି ଏହି ତିନିଥର ଆମ୍ଭ ସମ୍ମୁଖରୁ ଫେରିଲା। ସେ ଯେବେ ଆମ୍ଭ ସମ୍ମୁଖରୁ ଫେରି ନଥାନ୍ତା, ତେବେ ନିଶ୍ଚୟ ଆମ୍ଭେ ତୁମକୁ ବଧ କରିଥାନ୍ତୁ ଆଉ ତାହାକୁ ଜୀଅନ୍ତା ରଖିଥାନ୍ତୁ। ତେଣେ ବିଲିୟମ୍ ସଦାପ୍ରଭୁଙ୍କ ଦୂତକୁ କହିଲା, ମୁଁ ପାପ କରିଅଛି, କାରଣ ତୁମ୍ଭେ ଯେ ମୋ ବିପକ୍ଷରେ ପଥରେ ଠିଆ ହୋଇଅଛ ତାହା ମୁଁ ଜାଣିଲି ନାହିଁ। ଏଣୁ ଏବେ ଯେବେ ତାହା ତୁମ୍ଭ ଦୃଷ୍ଟିରେ ମନ୍ଦ ହୁଏ, ତେବେ ମୁଁ ଫେରିଯିବି। ତେଣେ ସଦାପ୍ରଭୁଙ୍କ ଦୂତ ବିଲିୟମ୍ଙ୍କୁ କହିଲେ, ସେହି ଲୋକମାନଙ୍କ ସଙ୍ଗେ ଯାଅ, ମାତ୍ର ଆମ୍ଭେ ତୁମକୁ ଯେଉଁ କଥା କହିବା କେବଳ ତାହା ତୁମ୍ଭେ କହିବ। ତହିଁରେ ବିଲିୟମ୍ ବାଲାକଙ୍କ ଅଧିପତିମାନଙ୍କ ସହିତ ଗମନ କଲା। ଅନନ୍ତର ବିଲିୟମ୍ର ଆଗମନ ସମ୍ବାଦ ଶୁଣି ବାଲାକ ତା ସଙ୍ଗେ ଭେଟିବା ପାଇଁ ଦେଶର ପ୍ରାନ୍ତସ୍ଥିତ ଅନ୍ୟ ସୀମାବର୍ତ୍ତୀ ମୋୟାବ ନଗରକୁ ଗମନ କଲେ। ପୁଣି ବାଲାକ ବିଲିୟମ୍ଙ୍କୁ କହିଲେ, ଆମ୍ଭେ କି ତୁମ୍ଭକୁ ଡାକିବା ପାଇଁ ଅତି ଯତ୍ନରେ ଲୋକ ପଠାଇଲୁ ନାହିଁ? ତୁମ୍ଭେ କାହିଁକି ଆମ ନିକଟକୁ ଆସିଲ ନାହିଁ? ଆମ୍ଭେ କି ତୁମର ସମ୍ଭ୍ରମ ଦେଇ ସମ୍ଭ୍ରାନ୍ତ କରିବାକୁ ନିତ୍ୟାନ୍ତ ଅସମର୍ଥ? ତୁମ ବିଲିୟମ୍ ବାଲାକକୁ କହିଲା, ଏଇ ଦେଖ, ମୁଁ ତୁମ୍ଭ ନିକଟକୁ ଆସିଲି, ମାତ୍ର ଏବେ କୌଣସି କଥା କହିବାକୁ କି ମୋହର ସାମର୍ଥ୍ୟ ଅଛି? ପରମେଶ୍ୱର ମୋ ମୁଖରେ ଯେଉଁ ବାକ୍ୟ ଦେବେ ତାହା ହିଁ ମୁଁ କହିବି। ଏଉତରେ ବିଲିୟମ୍ ବାଲାକ ସହିତ ଗମନ କରି କିରିୟତ୍ ହୁସୟତ୍ରେ ଉପସ୍ଥିତ ହେଲା। ତୁମ ବାଲାକ ଗୋରୁ ଓ ମେଷ ବଳିଦାନ କରି ବିଲିୟମ୍ ଓ ତାହାର ସଙ୍ଗୀ ଅଧିପତିମାନଙ୍କ ନିକଟକୁ ପଠାଇଲେ। ପୁଣି ପ୍ରଭାତରେ ବାଲାକ ବିଲିୟମ୍ଙ୍କୁ ସଙ୍ଗେ ନେଇ ବାଲାର ଉଚ୍ଚସ୍ଥଳୀରେ ଆରୋହଣ କରାନ୍ତେ ଆଉ ସେହିଠାରୁ ସେ ଲୋକମାନଙ୍କର ଶେଷ ସୀମା ପର୍ଯ୍ୟନ୍ତ ଦେଖିଲେ। ଗଣନା ପୁସ୍ତକ 23 ପର୍ବ। ଅନନ୍ତର ବିଲିୟମ୍ ବାଲାକକୁ କହିଲା, ସେହି ସ୍ଥାନରେ ମୋ ପାଇଁ 7 ଯଜ୍ଞବେଦୀ ନିର୍ମାଣ କର ଓ ଏହି ସ୍ଥାନରେ ମୋ ପାଇଁ 7 ଗୋବତ୍ସ୍ୟ ଓ 7 ମେଷ ଆୟୋଜନ କର। ତେବେ ବାଲାକ ବିଲିୟମ୍ର କଥା ଅନୁସାରେ କଲେ। ପୁଣି ବାଲାକ ଓ ବିଲିୟମ୍ ପ୍ରତ୍ୟେକ ଯଜ୍ଞବେଦୀରେ ଏକ ଏକ ଗୋବତ୍ସ୍ୟ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ତୁ ବିଲିୟମ୍ ବାଲାକକୁ କହିଲା, ତୁମ୍ଭେ ଆପଣା ହୋମବଳୀ ନିକଟରେ ଠିଆ ହୁଅ, ମୁଁ ଯିବି। କେଜାଣି ସଦାପ୍ରଭୁ ମୋତେ ସାକ୍ଷାତ କରିବାକୁ ଆସିବେ ଆଉ ସେ ଯାହା ମୋତେ ଦେଖାଇବେ ତାହା ମୁଁ ତୁମ୍ଭକୁ କହିବି। ପୁଣି ସେ ଏକ ଉଚ୍ଚସ୍ଥାନକୁ ଗଲା। ସେତେବେଳେ ପରମେଶ୍ୱର ବିଲିୟମ୍ଙ୍କୁ ସାକ୍ଷାତ କଲେ। ତହିଁରେ ସେ ତାହାଙ୍କୁ କହିଲା, ମୁଁ 7 ଯଜ୍ଞବେଦୀ ପ୍ରସ୍ତୁତ କରିଅଛି। ମୁଁ ପ୍ରତ୍ୟେକ ଯଜ୍ଞବେଦୀରେ ଏକ ଏକ ଗୋବତ୍ସ୍ୟ ଏକ ଏକ ମେଷ ଉତ୍ସର୍ଗ କରିଅଛି। ସେତେବେଳେ ସଦାପ୍ରଭୁ ବିଲିୟମ୍ର ମୁଖରେ ଏକ ବାକ୍ୟ ଦେଇ ତାହାକୁ କହିଲେ, ତୁମେ ବାଲାକ ନିକଟକୁ ଫେରିଯାଅ, ପୁଣି ତାହାକୁ ଏ ରୂପେ କୁହ। ତହିଁରେ ସେ ତା ନିକଟକୁ ଫେରିଗଲା। ସେ ସମୟରେ ଦେଖ, ସେ ଆପଣା ହୋମବଳୀ ନିକଟରେ ଠିଆ ହୋଇଥିଲେ, ସେ ମୟାବର ଅଧିପତି ସମସ୍ତେ ଠିଆ ହୋଇଥିଲେ। ତେଣୁ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବାଲାକ ଆରାମଠାରୁ ମୟାବର ରାଜା ପୂର୍ବ ଦିଗସ୍ଥିତ ପର୍ବତ ଶ୍ରେଣୀଠାରୁ ମୋତେ ଆଣିଅଛି, ଆସ ଆମ୍ଭ ନିମନ୍ତେ ଯାକୁବକୁ ଶାପ ଦିଅ, ପୁଣି ଆସ ଇସ୍ରାଏଲ୍କୁ ଅଭିଶପ୍ତ କର। ପରମେଶ୍ୱର ଯାହାକୁ ଶାପ ଦେଇନାହାନ୍ତି, ମୁଁ କି ରୂପେ ତାହାକୁ ଶାପ ଦେବି? ସଦାପ୍ରଭୁ ଯାହାକୁ ଅଭିଶପ୍ତ କରିନାହାନ୍ତି, ମୁଁ କି ରୂପେ ତାହାକୁ ଅଭିଶପ୍ତ କରିବି? ପୁଣି ଶୈଳମାଳାର ଶିଖରରୁ ମୁଁ ତାହାକୁ ଦେଖୁଅଛି, ଗିରିକ ଶ୍ରେଣୀରୁ ମୁଁ ତାହାକୁ ଦର୍ଶନ କରୁଅଛି। ଦେଖ, ଏହି ଲୋକମାନେ ଅଲଗା ବାସ କରନ୍ତି, ସେମାନେ ଅନ୍ୟ ଦେଶୀୟମାନଙ୍କ ମଧ୍ୟରେ ଗଣିତ ହେବେ ନାହିଁ। ଯାକୁବର ଧୂଳି କିଏ ଗଣିପାରେ? ଅବା ଇସ୍ରାଏଲ ଚତୁର୍ଥାଂଶର ସଂଖ୍ୟା କିଏ କହିପାରେ? ଧାର୍ମିକର ମରଣରେ ମୁଁ ମରେ, ମୋର ଶେଷ ଅବସ୍ଥା ତାହାର ତୁଲ୍ୟ ହେଉ। ଏଥିରେ ବାଲାକ ବିଲିୟମକୁ କହିଲେ, ଆମ୍ଭେ ତୁମ୍ଭ ପ୍ରତି ଏ କି କଲୁ? ଆମ୍ଭର ଶତ୍ରୁମାନଙ୍କୁ ଶାପ ଦେବା ପାଇଁ ଆମ୍ଭେ ତୁମକୁ ନେଇଗଲୁ, ଆଉ ଦେଖ ତୁମ୍ଭେ ସେମାନଙ୍କୁ ସର୍ବତ ଭାବେ ଆଶୀର୍ବାଦ କଲ। ତୈରେ ସେ ଉତ୍ତର ଦେଇ କହିଲା, ସଦାପ୍ରଭୁ ମୋ ମୁଖରେ ଯେଉଁ କଥା ଦିଅନ୍ତି, ସାବଧାନ ହୋଇ ତାହା ହିଁ କହିବା କି ମୋର ଉଚିତ ନୁହେଁ? ଏଉଥିରେ ବାଲାକ କହିଲେ, ଆମ୍ଭେ ନିବେଦନ କରୁଅଛୁ, ତୁମ୍ଭେ ଯେଉଁ ସ୍ଥାନରୁ ସେମାନଙ୍କୁ ଦେଖିପାରିବ ଏପରି ଏକ ସ୍ଥାନକୁ ଆମ୍ଭ ସଙ୍ଗେ ଆସ। ତୁମେ କେବଳ ସେମାନଙ୍କର ଶେଷ ସୀମାସ୍ଥିତ ଲୋକମାନଙ୍କୁ ଦେଖିବ, ମାତ୍ର ସମସ୍ତଙ୍କୁ ଦେଖିପାରିବ ନାହିଁ। ସେହିଠାରୁ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦିଅ। ସେତେବେଳେ ବାଲାକ ତାହାର ପିସ୍ଗାର ପୁଷ୍ପସ୍ଥିତ ସିଫିମ୍ କ୍ଷେତ୍ରକୁ ନେଇଯାଇ ସେହି ସ୍ଥାନରେ ସାତ ବେଦୀ ନିର୍ମାଣ କଲେ। ପୁଣି ପ୍ରତ୍ୟେକ ବେଦୀର ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ତେଣୁ ସେ ବାଲାକକୁ କହିଲା, ଯେପର୍ଯ୍ୟନ୍ତ ସେହି ସ୍ଥାନରେ ପରମେଶ୍ୱରଙ୍କ ସହିତ ସାକ୍ଷାତ କରିବି, ସେ ପର୍ଯ୍ୟନ୍ତ ତୁମେ ଏହି ସ୍ଥାନରେ ଆପଣା ହୋମବଳି ନିକଟରେ ଠିଆ ହୋଇଥାଅ। ଏଥିରେ ସଦାପ୍ରଭୁ ବିଲିୟମ୍ ସହିତ ସାକ୍ଷାତ କଲେ। ପୁଣି ତାହାର ମୁଖରେ ଗୋଟିଏ ବାକ୍ୟ ଦେଇ ତାହାକୁ କହିଲେ, ତୁମେ ବାଲାକ ନିକଟକୁ ଫେରିଯାଇ ତାହାକୁ ଏହି କଥା କହିବ। ତେଣୁ ସେ ତାଙ୍କ ନିକଟକୁ ଆସିଲା, ଆଉ ଦେଖ ସେ ଆପଣା ହୋମବଳି ନିକଟରେ ଠିଆ ହୋଇଥିଲେ, ଆଉ ମୟାବର ଅଧିପତିମାନେ ତାଙ୍କ ସଙ୍ଗରେ ଥିଲେ। ତେବେ ବାଲାକ ତାକୁ ପଚାରିଲେ, ସଦାପ୍ରଭୁ କ'ଣ କହିଛନ୍ତି? ତହିଁରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହେ ବାଲାକ ଉଠ, ଶ୍ରବଣ କର, ହେ ସିପପୁର ପୁତ୍ର, ମୋ କଥାରେ କର୍ଣ୍ଣପାତ କର। ପରମେଶ୍ୱର ମନୁଷ୍ୟ ନୁହନ୍ତି ଯେ ସେ ମିଥ୍ୟା କହିବେ, କିଏ ବା ସେ ମନୁଷ୍ୟର ସନ୍ତାନ ନୁହନ୍ତି ଯେ ସେ ଅନୁତାପ କରିବେ। ସେ କହିଛନ୍ତି, ଆଉ ସେ କି ତାହା କରିବେ ନାହିଁ? ସେ କହିଛନ୍ତି, ଆଉ ତାହା ସେ କି ସିଦ୍ଧ କରିବେ ନାହିଁ? ଦେଖ, ମୁଁ ଆଶୀର୍ବାଦ କରିବାକୁ ଆଜ୍ଞା ପାଇଅଛି, ପୁଣି ସେ ଆଶୀର୍ବାଦ କରିଅଛନ୍ତି, ଏଣୁ ମୁଁ ତାହା ଅନ୍ୟଥା କରି ନପାରେ। ସେ ଯାକୁବ ମଧ୍ୟରେ ଅଧର୍ମ ଦୃଷ୍ଟିଗୋଚର କରିନାହାନ୍ତି, କିମ୍ବା ସେ ଇସ୍ରାଏଲ ମଧ୍ୟରେ ଉପଦ୍ରବ ଦେଖିନାହାନ୍ତି। ସେମାନଙ୍କ ପରମେଶ୍ୱର ସଦାପ୍ରଭୁ ସେମାନଙ୍କ ସଙ୍ଗରେ ଅଛନ୍ତି, ପୁଣି ରାଜାର ଜୟଧ୍ୱନି ସେମାନଙ୍କ ମଧ୍ୟରେ ଅଛି। ପରମେଶ୍ୱର ସେମାନଙ୍କୁ ମିସରରୁ ବାହାର କରି ଆଣୁଛନ୍ତି, ଅରଣାତୁଲ୍ୟ ସେମାନଙ୍କର ବଳ, ନିତ୍ୟାନ୍ତ ଯାକୁବ ପାଇଁ କୌଣସି ଗଣକତା ନାହିଁ, କେବା ଇସ୍ରାଏଲ ପାଇଁ କୌଣସି ମନ୍ତ୍ର ନାହିଁ। ଏହିକ୍ଷଣି ଯାକୁବ ବିଷୟରେ ଓ ଇସ୍ରାଏଲ ବିଷୟରେ କୁହାଯିବ, ପରମେଶ୍ୱର କି କର୍ମ କରିଛନ୍ତି? ଦେଖ, ସେହି ଲୋକସମୂହ ସିଂହ ପରି ଉଠୁଅଛନ୍ତି, ପୁଣି ସେ ସିଂହ ପରି ଆପଣଙ୍କୁ ଉଠାଉଛନ୍ତି, ଯେପର୍ଯ୍ୟନ୍ତ ସେ ଶିକାର ଭୋଜନ ନ କରେ ଓ ହତ ଲୋକମାନଙ୍କ ରକ୍ତପାନ ନ କରେ, ସେ ପର୍ଯ୍ୟନ୍ତ ଶୟନ କରିବ ନାହିଁ। ଅନନ୍ତର ବାଲାକ ବିଲିୟମକୁ କହିଲେ, ତୁମ୍ଭେ ସେମାନଙ୍କୁ କିଛି ଶାପ ଦିଅ ନାହିଁ, କିମ୍ବା ସେମାନଙ୍କୁ କିଛି ଆଶୀର୍ବାଦ କର ନାହିଁ। ତେବେ ବିଲିୟମ ଉତ୍ତର ଦେଇ ବାଲାକକୁ କହିଲା, ସଦାପ୍ରଭୁ ମୋତେ ଯାହା କିଛି କହିବେ ତାହା ହିଁ ମୁଁ କରିବି, ଏହା କି ତୁମ୍ଭକୁ କହିନାହିଁ? ତେଣୁ ବାଲାକ ବିଲିୟମକୁ କହିଲା, ବିନୟ କରୁଅଛୁ, ଆସ, ଆମ୍ଭେ ତୁମକୁ ଅନ୍ୟ ଏକ ସ୍ଥାନକୁ ନେଇଯିବା, ହୋଇପାରେ ସେ ସ୍ଥାନରେ ଆମ୍ଭ ନିମନ୍ତେ ସେମାନଙ୍କୁ ଶାପ ଦେବାରେ ପରମେଶ୍ୱରଙ୍କ ଦୃଷ୍ଟିରେ ଉପଯୁକ୍ତ ହେବ। ଏଣୁ ବାଲାକ ବିଲିୟମକୁ ମରୁଭୂମି ଅଭିମୁଖରେ ପିଓରର ଶିଖକୁ ନେଇଗଲେ। ତହିଁରେ ବିଲିୟମ ବାଲାକକୁ କହିଲା, ଏହି ସ୍ଥାନ ପାଇଁ ମୋ ପାଇଁ ସାତଗୋଟି ବେଦୀ ନିର୍ମାଣ କର, ଓ ଏହି ସ୍ଥାନରେ ମୋ ନିମନ୍ତେ ସାତ ଗୋବତ୍ସ ଓ ସାତ ମେଷ ଆୟୋଜନ କର। ତେଣୁ ବାଲାକ ବିଲିୟମର କଥା ଅନୁସାରେ କଲେ, ଓ ପ୍ରତ୍ୟେକ ବେଦୀରେ ଏକ ଏକ ଗୋବତ୍ସ ଓ ଏକ ଏକ ମେଷ ଉତ୍ସର୍ଗ କଲେ। ଗଣନା ପୁସ୍ତକ ଚବିଶ ପର୍ବ। ଅନନ୍ତର ଇସ୍ରାଏଲକୁ ଆଶୀର୍ବାଦ କରିବା ସଦାପ୍ରଭୁଙ୍କ ଦୃଷ୍ଟିରେ ଭଲ। ଏହା ଦେଖି ବିଲିୟମ ପୂର୍ବ ପରି ଗଣକତା ସାଧିବା ପାଇଁ ଗଲା ନାହିଁ, ମାତ୍ର ପ୍ରାନ୍ତର ଆଡ଼େ ଆପଣା ମୁଖ ରଖିଲା। ତେଣୁ ବିଲିୟମ ଅନେଇ ଇସ୍ରାଏଲକୁ ଆପଣା ବଂଶ ଅନୁସାରେ ବାସ କରିବାର ଦେଖିଲା, ପୁଣି ପରମେଶ୍ୱରଙ୍କ ଆତ୍ମା ତା ଉପରେ ଅଧିଷ୍ଠାନ କଲେ। ତେବେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋଗର ପୁତ୍ର ବିଲିୟମ କହୁଅଛି, ଓ ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି ସେହି ବ୍ୟକ୍ତି କହୁଅଛି, ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣୁଅଛି, ଯେ ସର୍ବଶକ୍ତିମାନଙ୍କର ଦର୍ଶନ ପାଉଅଛି, ସେ ତଳେ ପଡ଼ି ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି, ହେ ଯାକୁବ ତୁମ୍ଭର ତମ୍ବୁ ସବୁ, ହେ ଇସ୍ରାଏଲ ତୁମ୍ଭର ଆବାସ ସବୁ କିପରି ମନୋହର, ତାହା ସବୁ ଉପତ୍ୟକା ତୁଲ୍ୟ ବିସ୍ତାରିତ, ନଦୀ ତୀରସ୍ଥ ଉଦ୍ୟାନ ତୁଲ୍ୟ, ସଦାପ୍ରଭୁଙ୍କ ରୋପିତ ଅଗୁରୁ ବୃକ୍ଷ ସଦୃଶ୍ୟ, ଜଳ ନିକଟସ୍ଥ ଏରସ ବୃକ୍ଷ ସଦୃଶ୍ୟ ଅଟେ, ତାହାର କଳସରୁ ଜଳ ଉଛୁଳିବ, ତାହାର ବୀଜ ଅନେକ ଜଳରେ ପଡ଼ିବ, ପୁଣି ତାହାର ରାଜା ଆଗାରଠାରୁ ଉଚ୍ଚୀକୃତ ହେବେ ଓ ତାହାର ରାଜ୍ୟ ଉନ୍ନତ ହେବ। ପରମେଶ୍ୱର ତାହାକୁ ମିସରରୁ ବାହାର କରି ଆଣୁଅଛନ୍ତି। ତାହାର ବଳ ଅରଣାର ତୁଲ୍ୟ। ସେ ଆପଣା ବିପକ୍ଷ ଦେଶୀୟମାନଙ୍କୁ ଗ୍ରାସ କରିବ ଓ ସେମାନଙ୍କ ଅସ୍ଥି ସବୁ ଚୂର୍ଣ୍ଣ କରିବ ଓ ଆପଣା ବାଣ ଦ୍ୱାରା ସେମାନଙ୍କୁ ଭେଦ କରିବ। ସେ ନଇ ପଡ଼ିଲା, ସେ ସିଂହ ତୁଲ୍ୟ ଓ ସିଂହୀ ତୁଲ୍ୟ ଶୟନ କଲା। କିଏ ତାହାକୁ ଉଠାଇବ? ଯେଉଁମାନେ ତୁମକୁ ଆଶୀର୍ବାଦ କରନ୍ତି ସେମାନେ ପ୍ରତ୍ୟେକ ଆଶୀର୍ବାଦ ପ୍ରାପ୍ତ ହେଉନ୍ତୁ, ଯେଉଁମାନେ ତୁମକୁ ସାପ ଦିଅନ୍ତି ସେମାନେ ପ୍ରତ୍ୟେକ ସାପଗ୍ରସ୍ତ ହେଉନ୍ତୁ। ଏଥିରେ ବିଲିୟମ୍ ବିରୁଦ୍ଧରେ ବାଲାକର କ୍ରୋଧ ପ୍ରଜ୍ୱଳିତ ହେଲା। ତୁ ସେ ଆପଣା ହାତରେ ହାତ ମାରିଲେ। ପୁଣି ବାଲାକ ବିଲିୟମ୍ଙ୍କୁ କହିଲେ, ଆମ୍ଭେ ଆପଣା ଶତ୍ରୁମାନଙ୍କୁ ସାପ ଦେବା ପାଇଁ ତୁମ୍ଭକୁ ଡାକିଲୁ, ମାତ୍ର ଦେଖ, ତୁମ୍ଭେ ଏହି ତିନିଥର ଯାକ ସେମାନଙ୍କୁ ସର୍ବତ ଭାବେ ଆଶୀର୍ବାଦ କଲ। ଏ ନିମନ୍ତେ ତୁମ୍ଭେ ଏବେ ଆପଣା ସ୍ଥାନକୁ ପଳାଅ। ତୁମ୍ଭକୁ ଅତି ସମ୍ଭ୍ରାନ୍ତ କରିବାକୁ ଆମ୍ଭର ବିଚାର ଥିଲା, ମାତ୍ର ଦେଖ, ସଦାପ୍ରଭୁ ତୁମ୍ଭକୁ ସମ୍ଭ୍ରମ ପାଇବାରୁ ବାରଣ କରିଅଛନ୍ତି। ତହିଁରେ ବିଲିୟମ୍ ବାଲାକକୁ କହିଲା, ମୋ ନିକଟକୁ ତୁମ୍ଭେ ଯେଉଁ ଦୂତମାନଙ୍କୁ ପଠାଇଥିଲ ସେମାନଙ୍କୁ ମୁଁ କ'ଣ କହିନାହିଁ? ଯେବେ ବାଲାକ ସୁନା ରୂପାରେ ପୂର୍ଣ୍ଣ ଆପଣା ଗୃହ ମୋତେ ଦେବ, ତେବେ ମୁଁ ଆପଣା ଇଚ୍ଛାରେ ଭଲ କି ମନ୍ଦ କରିବା ପାଇଁ ସଦାପ୍ରଭୁଙ୍କ ବାକ୍ୟର ବାହାରେ ଯାଇ ନ ପାରେ। ଯାହା ସଦାପ୍ରଭୁ କହନ୍ତି ତାହା ହିଁ ମୁଁ କହିବି। ଏବେ ଦେଖ, ମୁଁ ଆପଣା ଲୋକମାନଙ୍କ ନିକଟକୁ ଯାଉଅଛି। ଆସ, ଏହି ଲୋକମାନେ ଉତ୍ତର କାଳରେ ତୁମ୍ଭ ଲୋକମାନଙ୍କ ପ୍ରତି ଯାହା ଯାହା କରିବେ ତାହା ମୁଁ ତୁମକୁ ଜ୍ଞାତ କରାଇବି। ଏଥିରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ବିୟୋର ପୁତ୍ର ବିଲିୟମ୍ କହୁଅଛି, ଯାହାର ଚକ୍ଷୁ ପ୍ରସନ୍ନ ହୋଇଅଛି ସେହି ବ୍ୟକ୍ତି କହୁଅଛି ଯେ ପରମେଶ୍ୱରଙ୍କ ବାକ୍ୟ ଶୁଣିଅଛି, ସର୍ବପ୍ରଧାନଙ୍କ ତତ୍ତ୍ୱ ଜାଣୁଅଛି, ଯେ ସର୍ବଶକ୍ତିମାନଙ୍କ ଦର୍ଶନ ପାଉଅଛି, ସେ ତଳେ ପଡ଼ି ଓ ପ୍ରସନ୍ନ ଚକ୍ଷୁ ହୋଇ କହୁଅଛି, ମୁଁ ତାହାକୁ ଦେଖୁଅଛି, ମାତ୍ର ସେ ବର୍ତ୍ତମାନ ନୁହନ୍ତି, ମୁଁ ତାହାଙ୍କର ଦର୍ଶନ ପାଉଅଛି, ମାତ୍ର ସେ ନିକଟବର୍ତ୍ତୀ ନୁହନ୍ତି। ଜାକୁବଠାରୁ ଏକ ତାରା ଉଦିତ ହେବ ଓ ଇସ୍ରାଏଲ୍ଠାରୁ ଏକ ରାଜଦଣ୍ଡ ଉତ୍ଥିତ ହେବ, ତାହା ମୟାବର ପାର୍ଶ୍ୱ ଭେଦ କରିବ ଓ କଳହର ସମସ୍ତ ସନ୍ତାନକୁ ଚୂର୍ଣ୍ଣ କରିବ। ପୁଣି ଇଦୋମ ଏକ ଅଧିକାର ହେବ, ଯେଉଁମାନେ ତାହାର ଶତ୍ରୁ ଥିଲେ ଏପରି ସେଇର ମଧ୍ୟ ଏକ ଅଧିକାର ହେବ, ମାତ୍ର ଇସ୍ରାଏଲ୍ ବୀରର କର୍ମ କରିବ। ପୁଣି ଜାକୁବଠାରୁ ଉତ୍ପନ୍ନ ଏକ ଜଣ କର୍ତ୍ତୃତ୍ୱ କରିବେ, ଅବଶିଷ୍ଟ ଲୋକମାନଙ୍କୁ ନଗରରୁ ବିନଷ୍ଟ କରିବେ। ଏ ଉତ୍ତାରେ ଅମାଲେକ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ଅମାଲେକ ନାନା ଦେଶୀୟମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲା, ମାତ୍ର ତାହାର ଶେଷ ଅବସ୍ଥା ବିନାଶରେ ଉପସ୍ଥିତ ହେବ। ତେଣୁ ସେ କେନୀୟମାନଙ୍କ ପ୍ରତି ଦୃଷ୍ଟି କରି ଆପଣା ପ୍ରସଙ୍ଗ ନେଇ କହିଲା, ତୁମ୍ଭର ନିବାସ ସ୍ଥାନ ଅତି ଦୃଢ଼ ଓ ତୁମ୍ଭର ବସା ଶୈଳ ଉପରେ ସ୍ଥାପିତ, ତଥାପି କେନୀୟ କ୍ଷୟପ୍ରାପ୍ତ ହେବ, ଶେଷରେ ଅସୁର ତୁମକୁ ବନ୍ଦୀ କରି ନେଇଯିବ। ଏ ଉତ୍ତାରେ ସେ ଆପଣା ପ୍ରସଙ୍ଗ ନେଇ କହିଲା, ହାୟ ହାୟ, ଯେତେବେଳେ ପରମେଶ୍ୱର ଏହା କରିବେ ସେତେବେଳେ କିଏ ବଞ୍ଚିବ? ମାତ୍ର କୀର୍ତ୍ତିମ ତୀରରୁ ଜାହାଜମାନ ଆସିବ ଓ ସେମାନେ ଅସୁରକୁ ଦୁଃଖ ଦେବେ ଓ ଏରବକୁ ଦୁଃଖ ଦେବେ, ପୁଣି ସେ ମଧ୍ୟ ବିନାଶରେ ଉପସ୍ଥିତ ହେବ। ଏ ଉତ୍ତାରେ ବିଲିୟମ୍ ଉଠି ସୋ ସ୍ଥାନକୁ ପ୍ରସ୍ଥାନ କଲା ଓ ବାଲାକ ମଧ୍ୟ ଆପଣା ପଥରେ ଚାଲିଗଲେ। ଗଣନା ପୁସ୍ତକ 25 ପର୍ବ। ଅନନ୍ତର ଇସ୍ରାଏଲ ସିଟିମ୍ରେ ବାସ କଲେ, ପୁଣି ଲୋକମାନେ ମୟାବର କନ୍ୟାଗଣ ସହିତ ବ୍ୟଭିଚାର କରିବାକୁ ଲାଗିଲେ। ପୁଣି ସେହି କନ୍ୟାମାନେ ଲୋକମାନଙ୍କୁ ଆପଣମାନଙ୍କ ଦେବଗଣର ବଳିଦାନ ଉପଲକ୍ଷରେ ନିମନ୍ତ୍ରଣ କଲେ। ପୁଣି ଲୋକମାନେ ଭୋଜନ କଲେ ଓ ସେମାନଙ୍କ ଦେବଗଣକୁ ପ୍ରଣାମ କଲେ, ଆଉ ଇସ୍ରାଏଲ ଆପେ ବାଲପିଓର ପ୍ରତି ଆସକ୍ତ ହେଲେ, ଏଣୁ ସଦାପ୍ରଭୁଙ୍କ କ୍ରୋଧ ଇସ୍ରାଏଲ ପ୍ରତିକୂଳରେ ପ୍ରଜ୍ୱଳିତ ହେଲା। ଏଥିରେ ସଦାପ୍ରଭୁ ମୋସାଙ୍କୁ କହିଲେ, ଲୋକମାନଙ୍କର ସମସ୍ତ ପ୍ରଧାନବର୍ଗଙ୍କୁ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୂର୍ଯ୍ୟ ସମ୍ମୁଖରେ ସେମାନଙ୍କୁ ଟଙ୍ଗାଅ, ତହିଁରେ ଇସ୍ରାଏଲଠାରୁ ସଦାପ୍ରଭୁଙ୍କର ପ୍ରଚଣ୍ଡ କ୍ରୋଧ ଫେରିବ। ତେଣୁ ମୋସା ଇସ୍ରାଏଲ ବିଚାରକର୍ତ୍ତୃଗଣଙ୍କୁ କହିଲେ, ତୁମେମାନେ ପ୍ରତ୍ୟେକ ବାଲିପେୟର ପ୍ରତି ଆସକ୍ତ ହୋଇ ଆପଣା ଆପଣା ଲୋକମାନଙ୍କୁ ବଦ୍ଧ କର। ଏଥିରେ ଦେଖ, ଇସ୍ରାଏଲ ସନ୍ତାନଗଣ ମଧ୍ୟରୁ ଜଣେ ମୋସାଙ୍କ ସାକ୍ଷାତରେ ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ସାକ୍ଷାତରେ ଆପଣା ଜ୍ଞାତିମାନଙ୍କ ନିକଟକୁ ଏକ ମିଦିଆନିଆ ସ୍ତ୍ରୀକି ଆଣିଲା। ସେତେବେଳେ ଲୋକମାନେ ସମାଗମ ତମ୍ବୁ ନିକଟରେ ରୋଦନ କରୁଥିଲେ, ତେବେ ହାରଣ ଯାଜକର ପୌତ୍ର ଇଲିଆସର ପୁତ୍ର ପିନହସ୍ ତାହା ଦେଖି ମଣ୍ଡଳୀ ମଧ୍ୟରୁ ଉଠି ହାତରେ ଏକ ବର୍ଚ୍ଛା ନେଲା। ପୁଣି ସେ ଇସ୍ରାଏଲର ସେହି ପୁରୁଷର ପଛେ ପଛେ ତମ୍ବୁ ଭିତରେ ପ୍ରବେଶ କରି ସେହି ଦୁଇଜଣକୁ ଅର୍ଥାତ୍ ସେ ଇସ୍ରାଏଲ ପୁରୁଷକୁ ଓ ସେ ସ୍ତ୍ରୀର ପେଟକୁ ବିନ୍ଧି ପକାଇଲା। ତହିଁରେ ଇସ୍ରାଏଲ ସନ୍ତାନଙ୍କଠାରୁ ମାରି ନିବୃତ ହେଲା, ତଥାପି 24,000 ଲୋକ ଏହି ମାରିରେ ମଲେ। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ହାରଣ ଯାଜକର ପୌତ୍ର ଇଲିଆସର ପୁତ୍ର ପିନହସ୍ ଲୋକମାନଙ୍କ ପ୍ରତି ଆମ୍ଭ ଅନ୍ତଃଜଳାରେ ଅନ୍ତଃଜଳା ପ୍ରକାଶ କରି ଇସ୍ରାଏଲ ସନ୍ତାନଙ୍କଠାରୁ ଆମ୍ଭର କ୍ରୋଧ ଫେରାଇଅଛି। ତହିଁରେ ଆମ୍ଭେ ଆପଣା ଅନ୍ତର୍ଜାଳରେ ଇସ୍ରାଏଲ ସନ୍ତାନଗଣକୁ ନିଶେଷ ରୂପେ ସଂହାର କଲୁ ନାହିଁ। ଏହେତୁ ତୁମ୍ଭେ କୁହ, ଦେଖ ଆମ୍ଭେ ତାହାକୁ ଆପଣା ଶାନ୍ତିକର ନିୟମ ଦେଲୁ, ତହିଁରେ ତାହା ପ୍ରତି ଓ ତାହା ଉତ୍ତାରେ ତାହାର ସନ୍ତାନଗଣ ପ୍ରତି ଅନନ୍ତକାଳୀନ ଯାଜକତ୍ୱର ନିୟମ ହେବ, କାରଣ ସେ ଆପଣା ପରମେଶ୍ୱରଙ୍କ ପକ୍ଷରେ ଅନ୍ତର୍ଜାଳା ପ୍ରକାଶ କଲା ଓ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ପ୍ରାୟଶ୍ଚିତ କଲା। ଇସ୍ରାଏଲୀୟ ଯେଉଁ ହତ ପୁରୁଷ ଯେ ସେହି ମିଦିଆନିଆ ସ୍ତ୍ରୀ ସହିତ ହତ ହୋଇଥିଲା ତାହାର ନାମ ସିମ୍ରି, ସେ ସିମିଓନୀୟ ପିତୃଗୃହର ଅଧିପତି ସାଲୁର ପୁତ୍ର। ପୁଣି ସେହି ହତ ମିଦିଆନିଆର ସ୍ତ୍ରୀର ନାମ କସବି, ସେ ସୁରର କନ୍ୟା, ସେ ସ୍ୱର ମିଦିଆନିଆର ଏକ ପୁତ୍ର ଗୃହର ଲୋକମାନଙ୍କ ମଧ୍ୟରେ ପ୍ରଧାନ ଥିଲା। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ମିଦିଆନିଆ ଲୋକମାନଙ୍କୁ କ୍ଲେଶ ଦିଅ ଓ ସେମାନଙ୍କୁ ବଦ୍ଧ କର, କାରଣ ପିଓରର ବିଷୟକ ଛଳରେ ଓ ସେ ପିଓରର ଲାଗି ମାରି ଦିନରେ ହତ ହେଲା ଯେ ସେମାନଙ୍କ ଆତ୍ମୀୟ କସବି ନାମ୍ନି ମିଦିଆନିୟ ରାଜକୁମାରୀ ତାହାର ବିଷୟ ଛଳରେ ସେମାନେ ତୁମ୍ଭକୁ ଛଳ କରି କ୍ଲେଶ ଦେଲେ। ଗଣନା ପୁସ୍ତକ 26 ପର୍ବ। ସେହି ମାରି ଉତ୍ତାରେ ସଦାପ୍ରଭୁ ମୋଶାଙ୍କୁ ଓ ହାରଣଙ୍କ ପୁତ୍ର ଇଲିଆସର ଯାଜକକୁ କହିଲେ, ତୁମେମାନେ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ମଧ୍ୟରୁ ଆପଣା ଆପଣା ପିତୃଗୃହ ଅନୁସାରେ 20 ବର୍ଷ ବୟସ୍କ ଓ ତହିଁରୁ ଅଧିକ ବୟସ୍କ ଲୋକମାନଙ୍କର ଅର୍ଥାତ୍ ଇସ୍ରାଏଲ ସୈନ୍ୟଶ୍ରେଣୀଭୁକ୍ତ ସମସ୍ତ ଲୋକମାନଙ୍କର ଗଣନା କର। ତହିଁରେ ମୋଶା ଓ ଇଲିଆସର ଯାଜକ ଜିରିହୋ ନିକଟସ୍ଥିତ ଜର୍ଦ୍ଦନ ସୀମା ପରେ ମୟାବ ପଦାରେ ଲୋକମାନଙ୍କ ସଙ୍ଗେ କଥା କହିଲେ। ମୋଶା ପ୍ରତି ମିଶର ଦେଶରୁ ବହିର୍ଗତ ଇସ୍ରାଏଲ ସନ୍ତାନଗଣ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ 20 ବର୍ଷ ବୟସ୍କ ଅବଧି ସମସ୍ତ ଲୋକର ଗଣନା କର। ରୁବେନ ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର, ରୁବେନର ସନ୍ତାନ ହନକଠାରୁ ହନକୀୟ ବଂଶ, ପଲ୍ଲୁଠାରୁ ପଲ୍ଲୁୟ ବଂଶ, ହିସ୍ରଣଠାରୁ ହିସ୍ରଣୀୟ ବଂଶ, କର୍ମୀଠାରୁ କର୍ମୀୟ ବଂଶ, ଏମାନେ ରୁବେନ ବଂଶ। ପୁଣି ଏମାନେ ଗଣାଯାଆନ୍ତେ 43,730 ଲୋକ ହେଲେ। ପଲ୍ଲୁର ସନ୍ତାନ ଇଲିଆବ, ସେ ଇଲିଆବ ସନ୍ତାନ ନମୁଏଲ ଓ ଦାଥନ ଓ ଅବିଗମ। କୋରହର ଦଳୀୟ ଲୋକମାନେ ଯେତେବେଳେ ସଦାପ୍ରଭୁଙ୍କ ପ୍ରତିକୂଳରେ ବିବାଦ କଲେ, ସେତେବେଳେ ସେମାନଙ୍କ ମଧ୍ୟରୁ ମଣ୍ଡଳୀର ଆହୁତ ଲୋକ ଯେ ଦାଥନ ଓ ଅବିରାମ ମୋଶାଙ୍କ ବିରୁଦ୍ଧରେ ଓ ହାରଣଙ୍କ ବିରୁଦ୍ଧରେ ବିବାଦ କରିଥିଲେ, ସେମାନେ ଏହି ଦୁଇଜଣ। ସେହି ସମୟରେ ପୃଥିବୀ ଆପଣା ମୁଖ ମେଲାଇ ସେମାନଙ୍କୁ ଓ କୋରହକୁ ଗ୍ରାସ କଲା, ତହିଁରେ ସେହି ଦଳ ନଷ୍ଟ ହେଲେ। ପୁଣି ଅଗ୍ନି 250 ଜଣକୁ ଦଗ୍ଧ କଲା, ସେମାନେ ଚିହ୍ନ ସ୍ୱରୂପ ହେଲେ, ତଥାପି କୋରହର ସନ୍ତାନମାନେ ମଲେ ନାହିଁ। ଆପଣା ଆପଣା ବଂଶ ଅନୁସାରେ ସିମିଓନର ସନ୍ତାନ ନମୁଏଲଠାରୁ ନମୁଏଲୀୟ ବଂଶ, ଜାମିନଠାରୁ ଜାମିନୀୟ ବଂଶ, ଜାଖିଅନ୍ଠାରୁ ଜାଖିଅନ୍ର ବଂଶ, ସେରହଠାରୁ ସେରିହର ବଂଶ, ସୌଲଠାରୁ ସୌଲହ ବଂଶ, ସିମିଓନର ଏହି ସକଳ ବଂଶ 22,200 ଲୋକ ଥିଲେ। ଆପଣା ଆପଣା ବଂଶ ଅନୁସାରେ ଗାଦର ସନ୍ତାନ ସିଫୋନ୍ଠାରୁ ସିଫୋନୀୟ ବଂଶ, ହଗିଠାରୁ ହଗିୟ ବଂଶ, ସୁନିଠାରୁ ସୁନିୟ ବଂଶ, ଉସିଓଠାରୁ ଉସିୟ ବଂଶ, ଏରିଠାରୁ ଏରିୟ ବଂଶ, ଅରଦିଠାରୁ ଅରଦୀୟ ବଂଶ, ଅରେଲିଠାରୁ ଅରେଲିୟ ବଂଶ। ଗାଦ ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାଆନ୍ତେ 40,500 ଲୋକ ହେଲେ। ଜିଉଦାର ପୁତ୍ର ଏର ଓ ଓନନ, ସେହି ଓ ଏର ଓ ଓନନ କିଣାନ ଦେଶରେ ମରିଥିଲେ। ଆପଣା ଆପଣା ବଂଶ ଅନୁସାରେ ଜିଉଦାର ସନ୍ତାନ ସେଲାଠାରୁ ସେଲିଆର ବଂଶ, ପେରସ୍ଠାରୁ ପେରସୀୟ ବଂଶ, ସେହରଠାରୁ ସେହରୀୟ ବଂଶ, ପୁଣି ପେରସ୍ରୁ ସକଳ ସନ୍ତାନ ହିସ୍ରଣଠାରୁ ହିସ୍ରଣୀୟ ବଂଶ, ହାମୁଲଠାରୁ ହାମୁଲିୟ ବଂଶ। ଜିଉଦାର ଏହିସବୁ ବଂଶ ଗଣାଯାଆନ୍ତେ 76,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଇସାକର ସନ୍ତାନ ତୋୟଲିଆଠାରୁ ତୋୟଲିୟ ବଂଶ, ପୁୟଠାରୁ ପୁୟ ବଂଶ, ଯିଶୁଅଠାରୁ ଯିଶୁବୀୟ ବଂଶ, ସିମ୍ରୋନ୍ଠାରୁ ସିମ୍ରୋନୀୟ ବଂଶ। ଇସାଖରର ଏହି ସକଳ ବଂଶ ଗଣାଯାଆନ୍ତେ 64,300 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ସବଲୁନ୍ର ସନ୍ତାନ ସେରଦଠାରୁ ସେରଦୀୟ ବଂଶ, ଏଲନ୍ଠାରୁ ଏଲନୀୟ ବଂଶ, ଜହଲଠାରୁ ଜହଲିୟ ବଂଶ। ସବଲୁନ୍ ଏହି ସକଳ ବଂଶ ଗଣାଯାଆନ୍ତେ 60,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଯୋସେଫଙ୍କ ପୁତ୍ର ମନସୀ ଓ ଇଫ୍ରିୟମ୍, ମନସୀର ସନ୍ତାନ ମିଖାରଠାରୁ ମିଖାରୀୟ ବଂଶ, ମିଖାରୀୟ ପୁତ୍ର ଗିଲିୟଦ୍, ସେ ଗିଲିୟଦ୍ଠାରୁ ଗିଲିୟଦୀୟ ବଂଶ, ଗିଲିୟଦର ସନ୍ତାନମାନେ ଏମାନେ ଇୟସ୍ରଠାରୁ ଇୟରିଶ୍ରିୟ ବଂଶ, ହେଲକ୍ଠାରୁ ହେଲକୀୟ ବଂଶ, ଅସ୍ତ୍ରିୟଲ୍ଠାରୁ ଅସ୍ତ୍ରିୟଲ ବଂଶ ଓ ଶେଖମ୍ଠାରୁ ଶେଖମୀୟ ବଂଶ ଓ ସମିତ୍ଠାରୁ ସମିଦ୍ୟାୟ ବଂଶ ଓ ହେଫର୍ଠାରୁ ହେଫରୀୟ ବଂଶ। ସେହି ହେଫରୀୟ ପୁତ୍ର ସଲ୍ଫାଦ୍, ତାର ପୁତ୍ର ନଥିଲା, କେବଳ କନ୍ୟା ଥିଲା। ସେ ସଲ୍ଫାଦ୍ର କନ୍ୟାମାନଙ୍କର ନାମ ହେଲା ମହଲା, ନୋୟା, ହଗଲା, ମିଲ୍କା ଓ ତିର୍ସା। ଏମାନେ ମନସ୍ତିର ବଂଶ। ଏମାନଙ୍କର ଗଣିତ ଲୋକ 52,700 ଜଣ। ଆପଣା ଆପଣା ବଂଶ ଅନୁସାରେ ଇଫ୍ରିମର ସନ୍ତାନ ସୁତହଲ୍ଠାରୁ ସୁତଲିହ ବଂଶ, ବେଖର୍ଠାରୁ ବେଖ୍ରିୟ ବଂଶ, ତହନ୍ଠାରୁ ତହନୀୟ ବଂଶ, ପୁଣି ସୁତହଲର ସନ୍ତାନ ଏମାନେ ଏରନ୍ଠାରୁ ଏରଣୀୟ ବଂଶ। ଇଫ୍ରିମର ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାନ୍ତେ 32,500 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଯୋସେଫର ସନ୍ତାନ। ଆପଣା ଆପଣା ବଂଶ ଅନୁସାରେ ବିନ୍ୟାମିନର ସନ୍ତାନ, ବେଲାଠାରୁ ବେଲାଲିୟ ବଂଶ, ଅସ୍ବେଲ୍ଠାରୁ ଅସ୍ବେଲିୟ ବଂଶ, ଅହିରାମଠାରୁ ଅହିରାମୀୟ ବଂଶ, ସୁଫମଠାରୁ ସୁଫମୀୟ ବଂଶ, ହୁଫମ୍ଠାରୁ ହୁଫମୀୟ ବଂଶ, ପୁଣି ବେଲାର ସନ୍ତାନ ଅର୍ଦ୍ଧ ଓ ନାମାନ, ଅର୍ଦ୍ଧଠାରୁ ଅର୍ଦ୍ଧୀୟ ବଂଶ, ନାମାନଠାରୁ ନାମାନୀୟ ବଂଶ। ଆପଣା ଆପଣା ବଂଶ ଅନୁସାରେ ଏମାନେ ବିନ୍ୟାମିନର ସନ୍ତାନ। ଏମାନଙ୍କର ଗଣିତ ଲୋକ 45,600 ଜଣ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଦାନର ସନ୍ତାନ, ସୁହମ୍ଠାରୁ ସୁହମୀୟ ବଂଶ। ଏମାନେ ଆପଣା ବଂଶ ଅନୁସାରେ ଦାନର ବଂଶ। ସୁହମୀୟ ସମସ୍ତ ବଂଶ ଗଣାଯାନ୍ତେ 64,400 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ଆଶ୍ରୟର ସନ୍ତାନ ଜିମ୍ନଠାରୁ ଜିମ୍ମୀୟ ବଂଶ, ଜିସ୍ବିୟଠାରୁ ଜିସ୍ବିୟ ବଂଶ, ବରିୟଠାରୁ ବରିୟ ବଂଶ। ବରିୟର ସନ୍ତାନମାନେ ଏମାନେ ହେବର୍ଠାରୁ ହେବିର ବଂଶ, ମଲ୍କିୟାଠାରୁ ମଲ୍କିୟ ବଂଶ, ଆଶ୍ରୟର କନ୍ୟାର ନାମ ସାହାରହ। ଆଶ୍ରୟର ସନ୍ତାନମାନଙ୍କର ଏହି ସକଳ ବଂଶ ଗଣାଯାନ୍ତେ 53,400 ଲୋକ ହେଲେ। ଆପଣା ଆପଣା ବଂଶ ଅନୁସାରେ ନପ୍ତାଲିର ସନ୍ତାନ ଜହସିଅଲଠାରୁ ଜହସିଅଲ ବଂଶ, ଗୁନିଠାରୁ ଗୁନିୟ ବଂଶ, ଜେଶ୍ଚରଠାରୁ ଜେଶ୍ରିୟ ବଂଶ, ସିଲ୍ମିୟଠାରୁ ସିଲ୍ମିୟ ବଂଶ। ଆପଣା ବଂଶ ଅନୁସାରେ ଏହି ସକଳ ନପ୍ତାଲିର ବଂଶ। ଏମାନଙ୍କର ଗଣିତ ଲୋକ 45,400 ଜଣ। ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ଲୋକମାନଙ୍କର ସଂଖ୍ୟା 6,01,730 ଥିଲା। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ନାମାନୁ ସଂଖ୍ୟା ଅନୁସାରେ ଅଧିକାର ନିମନ୍ତେ ଏମାନଙ୍କ ମଧ୍ୟରେ ଦେଶ ବିଭକ୍ତ ହେବ। ଯାହାର ଲୋକ ବହୁତ ତୁମେ ତାହାକୁ ବହୁତ ଅଧିକାର ଦେବ, ଯାହାର ଲୋକ ଅଳ୍ପ ତୁମେ ତାହାକୁ ଅଳ୍ପ ଅଧିକାର ଦେବ, ଯାହାର ଯେତେ ଗଣିତ ଲୋକ ତାହାକୁ ସେତେ ଅଧିକାର ଦିଆଯିବ। ତଥାପି ଗୁଲିବାଣ୍ଟ ଦ୍ୱାରା ଦେଶ ବିଭକ୍ତ ହେବ। ସେମାନେ ଆପଣା ଆପଣା ପିତୃବଂଶ ନାମାନୁସାରେ ଅଧିକାର ପାଇବେ। ବହୁତ ଓ ଅଳ୍ପ ଲୋକମାନଙ୍କ ମଧ୍ୟରେ ଗୁଲିବାଣ୍ଟ ଅନୁସାରେ ସେମାନଙ୍କର ଅଧିକାର ବିଭକ୍ତ ହେବ। ଆପଣା ଆପଣା ବଂଶ ଅନୁସାରେ ଏମାନେ ଲେବିୟମାନଙ୍କଠାରୁ ଗଣିତ ହେଲେ। ଗୋର୍ସନ୍ଠାରୁ ଗୋର୍ସନୀୟ ବଂଶ, କୋହାତ୍ଠାରୁ କୋହାତୀୟ ବଂଶ, ମରାରିଠାରୁ ମରାରୀୟ ବଂଶ, ଲେବିୟ ବଂଶ, ଏଲିବନୀୟ ବଂଶ, ହିବ୍ରୋଣୀୟ ବଂଶ, ମହଲୀୟ ବଂଶ, ମୁସିୟ ବଂଶ, କୋରହୀୟ ବଂଶ। ସେ କରାତର ପୁତ୍ର ଅମ୍ରମ୍, ଏହି ଅମ୍ରମ୍ର ଜୋକବେଦ୍ୟ ନାମ୍ନି ଭାର୍ଯ୍ୟା ମିଶର ଦେଶରେ ଲେବିର ଔରସଜାତା କନ୍ୟା ଥିଲା। ସେ ଅମ୍ରମ୍ ଔରସରେ ହାରଣ ଓ ମୋସା ସେମାନଙ୍କର ଭଗ୍ନୀ ମରିୟମ୍ଙ୍କୁ ପ୍ରସବ କଲା। ହାରଣଠାରୁ ନାଦବ ଓ ଅବିହୁ, ପୁଣି ଇଲିଆସର ଇଥାମ୍ର ଜନ୍ମିଲେ। ମାତ୍ର ନାଦବ ଓ ଅବିହୁ ସଦାପ୍ରଭୁଙ୍କ ସମ୍ମୁଖରେ ଇତର ଅଗ୍ନି ଉତ୍ସର୍ଗ କରନ୍ତେ ମଲେ। ଏମାନଙ୍କ ମଧ୍ୟରେ ଏକ ମାସରୁ ଅଧିକ ବୟସ୍କ ଲୋକ ଗଣାଯାନ୍ତେ 23,000 ଜଣ ହେଲେ। କାରଣ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦତ୍ତ ନହିବାରୁ ସେମାନେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଗଣିତ ହେଲେ ନାହିଁ। ଜିରିହୋ ନିକଟସ୍ଥ ଜର୍ଦ୍ଦନ ସମୀପରେ ମୟାପଦାରେ ଇସ୍ରାଏଲ ସନ୍ତାନଗଣର ଗଣନାକାରୀ ମୋସା ଓ ଇଲିଆସର ଯାଜକ ଦ୍ୱାରା ଏ ସମସ୍ତେ ଗଣାଗଲେ। ମାତ୍ର ସିନ୍ହ ପ୍ରାନ୍ତରରେ ଇସ୍ରାଏଲ ସନ୍ତାନଗଣର ଗଣନାକାରୀ ମୋସା ଓ ହାରଣ ଯାଜକ ଦ୍ୱାରା ଯେଉଁମାନେ ଗଣିତ ହୋଇଥିଲେ ସେମାନଙ୍କ ମଧ୍ୟରୁ ଜଣେ ଏମାନଙ୍କ ମଧ୍ୟରେ ନଥିଲା। କାରଣ ସଦାପ୍ରଭୁ ସେମାନଙ୍କ ବିଷୟରେ କହିଥିଲେ ଯେ ସେମାନେ ଅବଶ୍ୟ ଏହି ପ୍ରାନ୍ତରରେ ମରିବେ। ଏହେତୁ ସେମାନଙ୍କ ମଧ୍ୟରୁ ଜିଫୁନ୍ନିର ପୁତ୍ର କାଲେବ ଓ ନୁନର ପୁତ୍ର ଜିଓସିଓ ଛଡ଼ା ଏକଜଣ ହିଁ ଅବଶିଷ୍ଟ ରହିଲା ନାହିଁ। ଗଣନା ପୁସ୍ତକ 27 ପର୍ବ। ଅନନ୍ତର ଜୋସେଫଙ୍କ ପୁତ୍ର ମନସୀ ବଂଶୀୟମାନଙ୍କ ମଧ୍ୟରୁ ମନୀଷର ବୁଦ୍ଧର ପୌତ୍ର, ମାଖିରର ପୌତ୍ର ଗିଲିୟଦର ପୁତ୍ର, ହେଫରର ପୁତ୍ର ଯେ ସଲଫାଦ ତାର କନ୍ୟାଗଣ ନିକଟକୁ ଆସିଲେ। ତାର କନ୍ୟାମାନଙ୍କର ନାମ ଏହି ମହଲା, ନୋୟା, ହଗଲା, ମିଲ୍କା ଓ ତିର୍ସା। ଏମାନେ ମୂଷାଙ୍କ ସମ୍ମୁଖରେ, ଇଲିୟାସର ଯାଜକ ସମ୍ମୁଖରେ, ପୁଣି ଅଧିପତିଗଣ ଓ ସମସ୍ତ ମଣ୍ଡଳୀର ସମ୍ମୁଖରେ ସମାଗମ ତମ୍ବୁଦ୍ୱାରରେ ଠିଆ ହୋଇ କହିଲେ, ଆମ୍ଭମାନଙ୍କର ପିତା ପ୍ରାନ୍ତରରେ ମଲେ, ପୁଣି ଯେଉଁ କୋରହର ଦଳ ସଦାପ୍ରଭୁଙ୍କ ପ୍ରତିକୂଳରେ ଆମ୍ଭମାନଙ୍କୁ ଏକତ୍ର କରିଥିଲେ ସେହି ଦଳ ମଧ୍ୟରେ ସେ ନଥିଲେ, ମାତ୍ର ସେ ଆପଣା ପାପରେ ମଲେ, ଆଉ ତାଙ୍କର ପୁତ୍ର ନଥିଲା। ଆମ୍ଭମାନଙ୍କର ପିତାଙ୍କର ପୁତ୍ର ନଥିବା ସକାଶୁ କିଏତୁ ତାଙ୍କର ନାମ ତାଙ୍କ ବଂଶରୁ ଲୋପ ପାଇବ? ଆମ୍ଭମାନଙ୍କର ପିତୃବଂଶୀୟ ଭାଇମାନଙ୍କ ମଧ୍ୟରେ ଆମ୍ଭମାନଙ୍କୁ ଅଧିକାର ଦିଅ। ଏଥିରେ ମୂଷା ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କର ବିଚାର ଉପସ୍ଥିତ କରାଇଲେ। ତୁମ ସଦାପ୍ରଭୁ ମୂଷାଙ୍କୁ କହିଲେ, ସଲଫାଦର କନ୍ୟାଗଣ ଯଥାର୍ଥ କହୁଅଛନ୍ତି, ତୁମ୍ଭେ ସେମାନଙ୍କୁ ପିତୃବଂଶୀୟ ଭାତୃଗଣ ମଧ୍ୟରେ ଅବଶ୍ୟ ସେମାନଙ୍କୁ ପୈତୃକ ଅଧିକାର ଦେବ, ପୁଣି ତୁମ୍ଭେ ସେମାନଙ୍କୁ ସେମାନଙ୍କ ପୈତୃକ ଅଧିକାରର ସମର୍ପଣ କରିବ। ଆଉ ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ କୁହ, କୌଣସି ମନୁଷ୍ୟ ମଲେ ଯେବେ ତାହାର ପୁତ୍ର ନଥାଏ, ତେବେ ତୁମେମାନେ ତାହାର ଅଧିକାର ତାହାର କନ୍ୟାକୁ ସମର୍ପଣ କରିବ, ଯେବେ ତାହାର କନ୍ୟା ନଥାଏ ତେବେ ତାହାର ଅଧିକାର ତାହାର ଭାଇମାନଙ୍କୁ ଦେବ, ପୁଣି ଯେବେ ତାହାର ଭାଇ ନଥାଏ ତେବେ ତାହାର ପିତୃବ୍ୟମାନଙ୍କୁ ତାହାର ଅଧିକାର ଦେବ, ଆଉ ଯେବେ ତାହାର ପିତୃବ୍ୟ ନଥାଏ ତେବେ ତାହାର ବଂଶ ମଧ୍ୟରୁ ନିକଟସ୍ଥ ଜ୍ଞାତିକି ତାହାର ଅଧିକାର ଦେବ ଓ ସେ ତାହାର ଅଧିକାର କରିବ। ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ ଏହା ଇସ୍ରାଏଲ ସନ୍ତାନଗଣର ବିଚାରବିଧି ହେବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଏହି ଅବିରାମର ପର୍ବତ ଆରୋହଣ କର, ପୁଣି ଆମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛୁ ତାହା ନିରୀକ୍ଷଣ କର। ତାହା ନିରୀକ୍ଷଣ କଲା ଉତ୍ତାରେ ତୁମ୍ଭ ଭ୍ରାତା ହାରଣ ତୁଲ୍ୟ ତୁମେ ମଧ୍ୟ ଆପଣା ପିତୃଗଣ ନିକଟରେ ସଂଗୃହୀତ ହେବ, ଯେହେତୁ ତୁମାନେ ସିନ୍ ପ୍ରାନ୍ତରରେ ମଣ୍ଡଳୀର ବିବାଦରେ ଲୋକମାନଙ୍କ ଦୃଷ୍ଟିଗୋଚରରେ ଜଳ ନିକଟରେ ଆମକୁ ପବିତ୍ର ରୂପେ ମାନ୍ୟ କରିବା ବିଷୟକ ଆମ ଆଜ୍ଞାର ବିରୁଦ୍ଧାଚରଣ କଲ। ସେହି ଜଳ ସିନ୍ ପ୍ରାନ୍ତରରେ କାଦସ୍ଥିତ ମିରବା ଜଳ। ତୟରେ ମୂଷା ସଦାପ୍ରଭୁଙ୍କୁ କହିଲେ, ସଦାପ୍ରଭୁ ସର୍ବଶରୀର ସ୍ଥିତ ଆତ୍ମାଗଣର ପରମେଶ୍ୱର ମଣ୍ଡଳୀ ଉପରେ ଏକ ଜଣ ନିଯୁକ୍ତ କରନ୍ତୁ ଯେ ସେମାନଙ୍କର ଅଗ୍ରଗାମୀ ହୋଇ ବାହାରକୁ ଯାଇପାରିବ ଓ ସେମାନଙ୍କର ଅଗ୍ରଗାମୀ ହୋଇ ଭିତରକୁ ଆସିପାରିବ, ପୁଣି ଯେ ସେମାନଙ୍କର ପଥ ପ୍ରଦର୍ଶକ ହୋଇ ସେମାନଙ୍କୁ ବାହାରକୁ ନେଇପାରିବ ଓ ଭିତରକୁ ଆଣିପାରିବ। ତାହା କଲେ ସଦାପ୍ରଭୁଙ୍କ ମଣ୍ଡଳୀ ପାଳକ ବିହୀନ ମେଷପଲ ତୁଲ୍ୟ ହେବ ନାହିଁ। ତେଣୁ ସଦାପ୍ରଭୁ ମୋଷାଙ୍କୁ କହିଲେ, ନୁନର ପୁତ୍ର ଜିଓସିଓକୁ ନିଅ, ସେହି ଲୋକଟାରେ ଆତ୍ମା ଅଛନ୍ତି, ପୁଣି ତୁମ୍ଭେ ତାହା ଉପରେ ହସ୍ତାର୍ପଣ କର, ଆଉ ଇଲିୟାସର ଯାଜକ ସମ୍ମୁଖରେ ଓ ସମସ୍ତ ମଣ୍ଡଳୀ ସମ୍ମୁଖରେ ତାହାକୁ ଉପସ୍ଥିତ କରାଇ ସେମାନଙ୍କ ସାକ୍ଷାତରେ ଆଜ୍ଞା ଦିଅ। ଆହୁରି ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ଯେପରି ତାହା ଆଜ୍ଞାବହ ହେବେ, ଏଥିପାଇଁ ତୁମ୍ଭେ ଆପଣା ସମ୍ଭ୍ରମ ତାହା ଉପରେ ଅର୍ପଣ କର। ପୁଣି ସେ ଇଲିୟାସର ଯାଜକ ସମ୍ମୁଖରେ ଠିଆ ହେବ ଓ ଇଲିୟାସ ତାହା ପାଇଁ ଉରିମର ବିଚାର ଦ୍ୱାରା ସଦାପ୍ରଭୁଙ୍କ ସମ୍ମୁଖରେ ପଚାରିବ, ସେମାନେ ଅର୍ଥାତ୍ ଓ ସେ ତାହା ସହିତ ଇସ୍ରାଏଲ ସନ୍ତାନଗଣର ସମୁଦାୟ ମଣ୍ଡଳୀ ଉଭୟ ତାହା ଆଜ୍ଞାରେ ବାହାରକୁ ଯିବେ ଓ ତାହାର ଆଜ୍ଞାରେ ଭିତରକୁ ଆସିବେ। ଏଥିରେ ମୂଷା ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ। ସେ ଜିଓସିଓଙ୍କୁ ଇଲିୟାସର ଯାଜକ ସମ୍ମୁଖରେ ଓ ସମୁଦାୟ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ କରାଇଲେ, ପୁଣି ସେ ତାଙ୍କ ଉପରେ ହସ୍ତାର୍ପଣ କଲେ। ପୁଣି ସଦାପ୍ରଭୁ ମୂଷାଙ୍କ ହାତରେ ଯେ ରୂପେ କହିଥିଲେ ସ୍ୱରୂପେ ସେ ତାଙ୍କୁ ଆଜ୍ଞା ଦେଲେ। ଗଣନା ପୁସ୍ତକ 28 ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ତୁମ୍ଭେ ଆମ୍ଭର ତୁଷ୍ଟିଜନକ ଆଗ୍ରହାର୍ଥେ ଆମ୍ଭର ଉପହାର ଅର୍ଥାତ୍ ଆମ୍ଭ ଉଦ୍ଦେଶ୍ୟରେ ଅଗ୍ନିକୃତ ନାନା ନୈବେଦ୍ୟାର୍ଥକ ଆମ୍ଭର ଯେଉଁ ଭକ୍ଷ୍ୟ ତାହା ତୈଁର ନିରୂପିତ ସମୟରେ ଉତ୍ସର୍ଗ କରିବାକୁ ମନୋଯୋଗ କରିବ। ପୁଣି ତୁମ୍ଭେ ସେମାନଙ୍କୁ କହିବ, ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେଉଁ ଅଗ୍ନିକୃତ ଉପହାର ଉତ୍ସର୍ଗ କରିବ ତାହା ଏହି ପ୍ରତିଦିନ ନିତ୍ୟ ହୋମ ନିମନ୍ତେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବତ୍ସ୍ୟ, ପ୍ରାତ୍ୟକାଳରେ ଏକ ମେଷବତ୍ସ୍ୟ ଉତ୍ସର୍ଗ କରିବ ଓ ସନ୍ଧ୍ୟାକାଳରେ ଏକ ମେଷବତ୍ସ୍ୟ ଉତ୍ସର୍ଗ କରିବ। ପୁଣି ଭକ୍ଷ ନୈବେଦ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେଶା ତୈଳ ମିଶ୍ରିତ ଏକ ଏଇଫାର ଦଶମାଂଶ ସରୁ ମଇଦା ଦେବ। ଏହା ନିତ୍ୟ ହୋମବଳୀ। ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ଏହା ସିନୟ ପର୍ବତରେ ନିରୂପିତ ହୋଇଥିଲା। ପୁଣି ତହିଁର ଏକ ମେଷବର୍ଷ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ପେୟ ନୈବେଦ୍ୟ ହେବ। ତୁମେ ପବିତ୍ର ସ୍ଥାନରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପେୟ ନୈବେଦ୍ୟ ରୂପେ ମଦ୍ୟ ଢାଳିବ, ଆଉ ତୁମ୍ଭେ ଅନ୍ୟ ମେଷବର୍ଷ୍ୟକୁ ସନ୍ଧ୍ୟାକାଳରେ ଉତ୍ସର୍ଗ କରିବ, ଯେପରି ପ୍ରାତଃକାଳରେ ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟ ନୈବେଦ୍ୟ, ସେପରି ତୁମ୍ଭେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ରୂପେ ଉତ୍ସର୍ଗ କରିବ। ଆଉ ବିଶ୍ରାମ ଦିନରେ ଏକ ବର୍ଷୀୟ ନିଖୁନ୍ତ ଦୁଇ ମେଷବର୍ଷ୍ୟ ଓ ତୈଳ ମିଶ୍ରିତ ଏକ ଏଫାର ଦୁଇ ଦଶମାଂଶ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ପ୍ରତି ବିଶ୍ରାମବାରରେ ଏହି ହୋମବଳୀ ହେବ। ଆଉ ପ୍ରତିମାସର ଆରମ୍ଭରେ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଦୁଇ ପୁ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ସାତ ନିଖୁନ୍ତ ମେଷବତ୍ସ୍ୟ ଉତ୍ସର୍ଗ କରିବ। ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ଏକ ଏଫାର ତିନି ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ ହେବ। ତହିଁରେ ସେହି ହୋମବଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ହେବ। ଆଉ ଏକ ଗୋବତ୍ସ୍ୟ ନିମନ୍ତେ ଏକ ହିନର ଅର୍ଦ୍ଧେକ ଓ ଏକ ମେଷ ନିମନ୍ତେ ଏକ ହିନର ତୃତୀୟାଂଶ ଓ ଏକ ବତ୍ସ୍ୟ ନିମନ୍ତେ ଏକ ହିନର ଚତୁର୍ଥାଂଶ ଦ୍ରାକ୍ଷାରସ ପେୟ ନୈବେଦ୍ୟ ହେବ। ଏହା ବର୍ଷର ପ୍ରତିମାସର ଅମାବାସ୍ୟାରେ କର୍ତ୍ତବ୍ୟ ମାସିକ ହୋମ ହେବ। ପୁଣି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରାଯିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ତାହା ହେବ। ଆହୁରି ପ୍ରଥମ ମାସରେ ସେହି ମାସର ଚତୁର୍ଦ୍ଦଶ ଦିନରେ ସଦାପ୍ରଭୁଙ୍କର ନିସ୍ତାର ପର୍ବ ହେବ। ପୁଣି ସେହି ମାସର ପଞ୍ଚଦଶ ଦିନରେ ଉତ୍ସବ ହେବ। ସାତ ଦିନ ତାଡ଼ିଶୂନ୍ୟ ରୋଟି ଭୋଜନ କରାଯିବ। ପ୍ରଥମ ଦିନରେ ପବିତ୍ର ସଭା ହେବ। ସେହି ଦିନରେ ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମ ନିମନ୍ତେ ଦୁଇ ପୁ ଗୋବତ୍ସ୍ୟ ଓ ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ୍ୟ ଏହିସବୁ ନିଖୁନ୍ତ ପଶୁ, ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ ଓ ଏକ ମେଷ ନିମନ୍ତେ ଦୁଇ ଦଶମାଂଶ, ଆଉ ସାତ ମେଷବତ୍ସ୍ୟ ମଧ୍ୟରେ ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ। ପୁଣି ତୁମମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ। ଏହି ସମସ୍ତ ତୁମେମାନେ ନିତ୍ୟ ହୋମର ପ୍ରାତଃକାଳୀନ ହୋମ ଛଡ଼ା ଉତ୍ସର୍ଗ କରିବ। ତୁମେମାନେ ଏହି ବିଧି ଅନୁସାରେ ସାତ ଦିନ ଯାଏଁ ପ୍ରତିଦିନ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଭକ୍ଷ୍ୟ ରୂପ ଉପହାର ଉତ୍ସର୍ଗ କରିବ। ନିତ୍ୟ ହୋମ ଓ ତହିଁର ପେୟ ନୈବେଦ୍ୟ ଛଡ଼ା ତାହା ଉତ୍ସର୍ଗୀକୃତ ହେବ। ପୁଣି ସପ୍ତମ ଦିନରେ ତୁମମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ଆହୁରି ପ୍ରଥମ ପକ୍ୱ ଫଳର ଦିନରେ ଅର୍ଥାତ୍ ଯେତେବେଳେ ତୁମେମାନେ ଆପଣାମାନଙ୍କ ଉତ୍ସବ ସପ୍ତାହମାନଙ୍କରେ ସଦାପ୍ରଭୁଙ୍କ ଛାମୁକୁ ନୂତନ ଭକ୍ଷ୍ୟ ନୈବେଦ୍ୟ ଆଣିବ, ସେତେବେଳେ ତୁମ୍ଭମାନଙ୍କର ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ତୁମେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳୀ ରୂପେ ଦୁଇ ପୁ ଗୋବତ୍ସ୍ୟ ଏକ ମେଷ ଏକ ବର୍ଷୀୟ ସାତ ମେଷବତ୍ସ୍ୟ, ପୁଣି ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ମେଷବତ୍ସ୍ୟ ମଧ୍ୟରୁ ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଭକ୍ଷ୍ୟ ନୈବେଦ୍ୟ। ଆଉ ତୁମମାନଙ୍କ ନିମନ୍ତେ ପ୍ରାୟଶ୍ଚିତକରଣାର୍ଥକ ଏକ ଛାଗ ଉତ୍ସର୍ଗ କରିବ। ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ଛଡ଼ା ଏହି ସମସ୍ତ ଓ ତହିଁର ପେୟ ନୈବେଦ୍ୟ ଉତ୍ସର୍ଗ କରିବ। ଏହିସବୁ ନିଖୁନ୍ତ ହେବ। ଗଣନା ପୁସ୍ତକ ଅଣତିରିଶ ପର୍ବ। ଆଉ ସପ୍ତମ ମାସରେ ସେହି ମାସର ପ୍ରଥମ ଦିନରେ ତୁମମାନଙ୍କର ଗୋଟିଏ ପବିତ୍ର ସଭା ହେବ। ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ସେହିଦିନ ତୁମ୍ଭମାନଙ୍କ ପ୍ରତି ତୁରିଧ୍ୱନିର ଦିନ। ପୁଣି ତୁମେମାନେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳୀ ରୂପେ ନିଖୁନ୍ତ ଏକ ପୁ ଗୋବତ୍ସ୍ୟ ଏକ ମେଷ ଏକ ବର୍ଷୀୟ ସାତ ମେଷବତ୍ସ୍ୟ ଆଉ ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ୍ୟ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ବର୍ଷର ଏକ ଏକ ବତ୍ସ୍ୟ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦାର ଉତ୍ସର୍ଗ କରିବ। ପୁଣି ଆପଣମାନଙ୍କ ନିମନ୍ତେ ପ୍ରାୟଶ୍ଚିତ କରିବା ପାଇଁ ପାପାର୍ଥକ ବଳି ରୂପେ ଏକ ଛାଗ ଉତ୍ସର୍ଗ କରିବ। ଏହି ସମସ୍ତ ତୁମ୍ଭମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅମାବାସ୍ୟାର ହୋମ ଓ ତହିର ଅଗ୍ନିକୃତ ଉପହାରର ତୁଷ୍ଟିଜନକ ଆଜ୍ଞାନାର୍ଥକ ଭକ୍ଷ୍ୟ ନୈବେଦ୍ୟ ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ନୈବେଦ୍ୟ ପୁଣି ବିଧିମତେ ଉଭୟର ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆହୁରି ସେହି ସପ୍ତମ ମାସର ଦଶମ ଦିନରେ ତୁମ୍ଭମାନଙ୍କର ଏକ ପବିତ୍ର ସଭା ହେବ। ପୁଣି ତୁମେମାନେ ଆପଣା ଆପଣା ପ୍ରାଣକୁ କ୍ଲେଶ ଦେବ, ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ହୋମବଳି ରୂପେ ଏକ ପୁଂ ଗୋବତ୍ସ ଏକ ମେଷ ଏକ ବର୍ଷୀୟ ସାତ ମେଷବତ୍ସ ତୁମ୍ଭ ପ୍ରତି ଏମାନେ ନିଖୁନ୍ତ ହେବେ। ପୁଣି ତହିଁର ଭକ୍ଷ୍ୟ ନୈବେଦ୍ୟ ରୂପେ ଏକ ଗୋବତ୍ସ ନିମନ୍ତେ ତିନି ଦଶମାଂଶ, ଏକ ମେଷ ନିମନ୍ତେ ଦୁଇ ଦଶମାଂଶ ଓ ସାତ ମେଷବତ୍ସର ଏକ ଏକ ମେଷବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା। ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏହି ସମସ୍ତ ତୁମ୍ଭମାନଙ୍କର ପ୍ରାୟଶ୍ଚିତାର୍ଥକ ପାପାବଳି ଓ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ସପ୍ତମ ମାସର ପଞ୍ଚଦଶ ଦିନରେ ତୁମ୍ଭମାନଙ୍କର ପବିତ୍ର ସଭା ହେବ, ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ପୁଣି ସାତଦିନ ଯାଏ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ ପାଳନ କରିବ। ଆଉ ତୁମେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ତେର ପୁଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ ଉତ୍ସର୍ଗ କରିବ। ଏମାନେ ନିଖୁନ୍ତ ହେବେ। ପୁଣି ତହିଁର ଭକ୍ଷ୍ୟ ନୈବେଦ୍ୟ ତେର ପୁଗୋବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ତିନି ତିନି ଦଶମାଂଶ, ଦୁଇ ମେଷ ମଧ୍ୟରୁ ପ୍ରତ୍ୟେକ ମେଷ ନିମନ୍ତେ ଦୁଇ ଦୁଇ ଦଶମାଂଶ ଓ ଚଉଦ ମେଷବତ୍ସ ମଧ୍ୟରୁ ପ୍ରତ୍ୟେକ ବତ୍ସ ନିମନ୍ତେ ଏକ ଏକ ଦଶମାଂଶ ତୈଳ ମିଶ୍ରିତ ସରୁ ମଇଦା ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏହି ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଦ୍ୱିତୀୟ ଦିନରେ ନିଖୁନ୍ତ ବାର ପୁଙ୍ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ପୁଣି ଗୋବତ୍ସର ମେଷର ଓ ମେଷଶାବକମାନଙ୍କ ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ତୃତୀୟ ଦିନରେ ନିଖୁନ୍ତ ଏଗାର ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ପୁଣି ଗୋବତ୍ସର ମେଷର ଓ ମେଷମତ୍ସମାନଙ୍କର ସଂଖ୍ୟା ଅନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଆଉ ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଚତୁର୍ଥ ଦିନରେ ନିଖୁନ୍ତ ଦଶ ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ଗୋବତ୍ସର ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ପଞ୍ଚମ ଦିନରେ ନିଖୁନ୍ତ ନ ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ପୁଣି ଗୋବତ୍ସର ମେଷର ଓ ମେଷବତ୍ସମାନଙ୍କ ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଷଷ୍ଠ ଦିନରେ ନିଖୁନ୍ତ ଆଠ ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ଆଉ ଗୋବତ୍ସର ମେଷର ଓ ମେଷବତ୍ସମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ଓ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ସପ୍ତମ ଦିନରେ ନିଖୁନ୍ତ ସାତ ଗୋବତ୍ସ ଦୁଇ ମେଷ ଓ ଏକ ବର୍ଷୀୟ ଚଉଦ ମେଷବତ୍ସ। ଆଉ ଗୋବତ୍ସର ମେଷର ଓ ମେଷମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ପେୟ ନୈବେଦ୍ୟ ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ। ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ଆଉ ଅଷ୍ଟମ ଦିନରେ ତୁମ୍ଭମାନଙ୍କର ମହାସଭା ହେବ, ତୁମେମାନେ କୌଣସି ବ୍ୟବସାୟ କର୍ମ କରିବ ନାହିଁ, ମାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ହୋମବଳି ରୂପେ ନିଖୁନ୍ତ ଏକ ଗୋବତ୍ସ ଏକ ମେଷ ଓ ଏକ ବର୍ଷୀୟ ସାତ ମେଷବତ୍ସ୍ୟ, ଆଉ ଗୋବତ୍ସ୍ୟର ମେଷର ଓ ମେଷବତ୍ସ୍ୟମାନଙ୍କର ସଂଖ୍ୟାନୁସାରେ ବିଧିମତେ ଭକ୍ଷ୍ୟ ଓ ନୈବେଦ୍ୟ, ପୁଣି ପାପାର୍ଥକ ବଳି ରୂପେ ଏକ ଛାଗ, ଏ ସମସ୍ତ ତୁମେମାନେ ନିତ୍ୟ ହୋମ ଓ ତହିଁର ଭକ୍ଷ୍ୟ ପେୟ ନୈବେଦ୍ୟ ଛଡ଼ା ଉତ୍ସର୍ଗ କରିବ। ତୁମେମାନେ ଏହି ସମସ୍ତ ଆପଣା ଆପଣା ମାନତ ଓ ସ୍ୱଚ୍ଛାଦତ ଉପହାର ସମ୍ବନ୍ଧୀୟ ତୁମମାନଙ୍କର ହୋମବଳି ଓ ତୁମମାନଙ୍କର ଭକ୍ଷ୍ୟ ନୈବେଦ୍ୟ ଓ ତୁମମାନଙ୍କର ପେୟ ନୈବେଦ୍ୟ ଓ ତୁମମାନଙ୍କର ମଙ୍ଗଳାର୍ଥକ ବଳି ଛଡ଼ା ନିରୂପିତ ପର୍ବତମାନଙ୍କରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ। ସଦାପ୍ରଭୁ ମୂଷାଙ୍କୁ ଯେ ଯେ ଆଜ୍ଞା ଦେଲେ, ମୂଷା ସେ ସମସ୍ତ ଇସ୍ରାଏଲ ସନ୍ତାନଗଣକୁ କହିଲେ। ଗଣନା ପୁସ୍ତକ ତିରିଶ ପର୍ବ। ଅନନ୍ତର ମୂଷା ଇସ୍ରାଏଲ ସନ୍ତାନମାନଙ୍କ ବଂଶର ପ୍ରଧାନବର୍ଗଙ୍କୁ କହିଲେ, ସଦାପ୍ରଭୁ ଏହି ଆଜ୍ଞା ଦେଇଅଛନ୍ତି, କୌଣସି ପୁରୁଷ ଯେବେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ, କିମ୍ବା ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିବା ପାଇଁ ଶପଥ କରେ, ତେବେ ସେ ଆପଣା ବାକ୍ୟ ଲଙ୍ଘନ କରିବ ନାହିଁ। ସେ ଆପଣା ମୁଖରୁ ନିର୍ଗତ ସମସ୍ତ ବାକ୍ୟ ଅନୁସାରେ ସାଧନ କରିବ। ମଧ୍ୟ କୌଣସି ସ୍ତ୍ରୀ ଯେବେ ଯୌବନ ଅବସ୍ଥାରେ ଆପଣା ପିତୃଗୃହରେ ଥିବା ସମୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ମାନତ କରେ ଓ ବ୍ରତ ଦ୍ୱାରା ଆପଣଙ୍କୁ ଆବଦ୍ଧ କରେ, ପୁଣି ତାହାର ପିତା ଯେବେ ତାହାର ମାନତ ଦ୍ୱାରା ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ତାହାର ସେହି ବ୍ରତର କଥା ଶୁଣି ତାହାକୁ କିଛି ନ କହେ, ତେବେ ତାହାର ସକଳ ମାନତ ସ୍ଥିର ହେବ। ପୁଣି ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେହି ବ୍ରତ ସ୍ଥିର ହେବ। ମାତ୍ର ତାହାର ପିତା ଯେବେ ଶୁଣିବା ଦିନ ତାହାକୁ ନିଷେଧ କରେ, ତେବେ ତାହାର ମାନତ ଓ ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ତାହାର ସେହି ବ୍ରତ ସ୍ଥିର ହେବ ନାହିଁ। ପୁଣି ତାହାର ପିତା ନିଷେଧ କରିବା ହେତୁ ସଦାପ୍ରଭୁ ତାହାକୁ କ୍ଷମା କରିବେ। ଆଉ ଯେବେ ସେ ଆପଣା ମାନତର ଅବା ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କଲା, ତାହାର ମୁଖ ନିର୍ଗତ ସେହି ଚଞ୍ଚଳ ବାକ୍ୟର ଅଧୀନା ଥାଉ ଥାଉ କୌଣସି ସ୍ୱାମୀକି ବିବାହ କରେ, ପୁଣି ତାହାର ସ୍ୱାମୀ ତାହା ଶୁଣେ ଓ ସେ ତାହା ଶୁଣିବା ଦିନ ତୁନି ହୋଇ ରହେ, ତେବେ ତାହାର ମାନତ ସ୍ଥିର ହେବ ଓ ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ତାହାର ସେହି ବ୍ରତ ସ୍ଥିର ହେବ। ମାତ୍ର ତାହାର ସ୍ୱାମୀ ତାହା ଶୁଣିବା ଦିନ ଯେବେ ତାହାକୁ ନିଷେଧ କରେ, ତେବେ ସେ ତାହାର ମାନତ ଓ ଯଦ୍ୱାରା ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ତାହାର ମୁଖ ନିର୍ଗତ ସେହି ଚଞ୍ଚଳ ବାକ୍ୟ ବ୍ୟର୍ଥ କରିବ, ତହିଁରେ ସଦାପ୍ରଭୁ ତାହାକୁ କ୍ଷମା କରିବେ। ମାତ୍ର ବିଧବା କି ସ୍ୱାମୀତକ୍ତା ସ୍ତ୍ରୀର ମାନତ ଓ ଯେକୌଣସି ବିଷୟରେ ସେ ଆପଣା ପ୍ରାଣକୁ ଆବଦ୍ଧ କରିଅଛି ସେହିସବୁ ତାହା ନିମନ୍ତେ ସ୍ଥିର ହେବ। ଆଉ ସେ ଯେବେ ସ୍ୱାମୀର ଗୃହରେ ମାନତ କରିଥାଏ ଅବା ଶପଥପୂର୍ବକ ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କରିଥାଏ, ପୁଣି ତାହାର ସ୍ୱାମୀ ତାହା ଶୁଣି ତା ପ୍ରତି ତୁନି ହୋଇ ରହେ ଓ ତାହାକୁ ନିଷେଧ ନ କରେ, ତେବେ ତାହାର ସମସ୍ତ ମାନତ ସ୍ଥିର ହେବ। ପୁଣି ସେ ଯେଉଁସବୁ ବ୍ରତ ଦ୍ୱାରା ଆପଣା ପ୍ରାଣକୁ ଆବଦ୍ଧ କଲା ତାହା ସବୁ ସ୍ଥିର ହେବ। ମାତ୍ର ତାହାର ସ୍ୱାମୀ ଯେବେ ଶୁଣିବା ଦିନ ତାହା ସବୁ ରହିତ ଓ ବ୍ୟର୍ଥ କରେ, ତେବେ ତାହାର ମାନତ ବିଷୟରେ ତାହାର ପ୍ରାଣର ବନ୍ଧନ ବିଷୟରେ ଯେସବୁ କଥା ତାହାର ମୁଖରୁ ନିର୍ଗତ ହୋଇଥିଲା ସେସବୁ ସ୍ଥିର ହେବ ନାହିଁ, ତାହାର ସ୍ୱାମୀ ସେସବୁ ବ୍ୟର୍ଥ କଲା, ଏଣୁ ସଦାପ୍ରଭୁ ତାହାକୁ କ୍ଷମା କରିବେ। ତାହାର ସ୍ୱାମୀ ତାହାର ପ୍ରତ୍ୟେକ ମାନତ ଓ ପ୍ରାଣକୁ କ୍ଲେଶ ଦେବାର ପ୍ରତିଜ୍ଞାଯୁକ୍ତ ପ୍ରତ୍ୟେକ ଶପଥ ସ୍ଥିର କରିପାରେ ଅବା ତାହାର ସ୍ୱାମୀ ବ୍ୟର୍ଥ କରିପାରେ। ମାତ୍ର ତା ସ୍ୱାମୀ ଯେବେ ଦିନକୁ ଦିନ ତାହା ପ୍ରତି ସର୍ବତ ଭାବେ ତୁନି ହୋଇ ରହେ, ତେବେ ସେ ତାହାର ସମସ୍ତ ମାନତ ଅବା ତାହାର ସମସ୍ତ ବ୍ରତ ସ୍ଥିର କରେ, ସେ ତାହା ଶୁଣିବା ଦିନ ତୁନି ହୋଇ ରହିବାରୁ ତାହା ସ୍ଥିର କଲା। ମାତ୍ର ତାହା ଶୁଣିଲା ଉତ୍ତାରେ ସେ ଯେବେ ତାହା ରହିତ ବ୍ୟର୍ଥ କରେ, ତେବେ ସେ ସ୍ତ୍ରୀର ଅପରାଧ ବହିବ। ପୁରୁଷ ଓ ତାହାର ଭାର୍ଯ୍ୟା ବିଷୟରେ, ପିତା ଓ ପିତୃଗୃହସ୍ଥିତା ଯୁବତୀ କନ୍ୟା ବିଷୟରେ ସଦାପ୍ରଭୁ ମୂଷାଙ୍କୁ ଏହି ସମସ୍ତ ଆଜ୍ଞା ଦେଲେ। ଗଣନା ପୁସ୍ତକ ଏକତିରିଶ ପର୍ବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣ ସକାଶେ ମିଦିୟନୀୟମାନଙ୍କୁ ପ୍ରତିଫଳ ଦିଅ, ତହିଁ ଉତ୍ତାରେ ତୁମ୍ଭେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେବ। ତହିଁରେ ମୂଷା ଲୋକମାନଙ୍କୁ କହିଲେ, ତୁମେମାନେ ଯୁଦ୍ଧ ନିମନ୍ତେ ଆପଣମାନଙ୍କ ମଧ୍ୟରୁ ଲୋକ ସଜ୍ଜ କର। ସେମାନେ ମିଦିୟନୀୟମାନଙ୍କର ଉପରେ ସଦାପ୍ରଭୁଙ୍କ ଦଣ୍ଡାଜ୍ଞା ସଫଳ କରିବା ନିମନ୍ତେ ମିଦିୟନୀୟମାନଙ୍କ ବିରୁଦ୍ଧରେ ଯିବେ। ତୁମେମାନେ ଇସ୍ରାଏଲ ବଂଶର ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ ଯୁଦ୍ଧକୁ ପଠାଇବ, ତେଣୁ ସହସ୍ର ସହସ୍ର ଇସ୍ରାଏଲ ମଧ୍ୟରେ ପ୍ରତ୍ୟେକ ବଂଶରୁ ଏକ ଏକ ସହସ୍ର ଲୋକ, ଏହି ରୂପେ ବାର ସହସ୍ର ଲୋକ ଯୁଦ୍ଧ ପାଇଁ ସଜ୍ଜିତ ହେଲେ। ପୁଣି ମୂଷା ଏକ ଏକ ବଂଶରୁ ଏକ ଏକ ସହସ୍ର ଲୋକଙ୍କୁ ଯୁଦ୍ଧକୁ ପଠାଇଲେ ଓ ଇଲିଆସର ଯାଜକର ପୁତ୍ର ପିନହସର ହସ୍ତରେ ପବିତ୍ର ସ୍ଥାନର ପାତ୍ର ରଣତୁରି ଦେଇ ତାହାକୁ ସେମାନଙ୍କ ସଙ୍ଗେ ଯୁଦ୍ଧକୁ ପଠାଇଲେ। ତହୁଁ ସେମାନେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କର ଆଜ୍ଞାନୁସାରେ ମିଦିୟନୀମାନଙ୍କର ବିରୁଦ୍ଧରେ ଯୁଦ୍ଧ କଲେ। ପୁଣି ସେମାନେ ପ୍ରତ୍ୟେକ ପୁରୁଷକୁ ବଦ୍ଧ କଲେ ଆଉ ଅନ୍ୟାନ୍ୟ ହତ ଲୋକମାନଙ୍କ ସହିତ ସେମାନେ ମିଦିୟନୀୟ ରାଜାମାନଙ୍କୁ ଅର୍ଥାତ୍ ଇବି ଓ ରେକମ୍ ଓ ସୁର୍ ଓ ହୁର୍ ଓ ରେବ୍ୟା ଏହି ମିଦିୟନୀୟ ପାଞ୍ଚ ରାଜାଙ୍କୁ ବଧ କଲେ। ବିୟୋର୍ର ପୁତ୍ର ବିଲିୟମ୍ଙ୍କୁ ମଧ୍ୟ ସେମାନେ ଖଡ଼ଗରେ ବଧ କଲେ। ଆଉ ଇସ୍ରାଏଲ ସନ୍ତାନଗଣ ମିଦିୟନ୍ର ସ୍ତ୍ରୀ ଲୋକମାନଙ୍କୁ ଓ ସେମାନଙ୍କ ପିଲାମାନଙ୍କୁ ବନ୍ଦୀ କରିନେଲେ ଆଉ ସେମାନଙ୍କର ସମସ୍ତ ପଶୁ ଓ ସମସ୍ତ ମେଷପଲ ଓ ସମସ୍ତ ସମ୍ପତ୍ତି ଲୁଟ୍ କରିନେଲେ ଆଉ ସେମାନଙ୍କର ସକଳ ନିବାସ ନଗର ଓ ସକଳ ଛାଉଣି ଅଗ୍ନିରେ ଦଗ୍ଧ କଲେ। ଆଉ ସେମାନେ ସମସ୍ତ ଲୁଟିତ ଦ୍ରବ୍ୟ ପୁଣି ସମସ୍ତ ଧୃତ ମନୁଷ୍ୟ ଓ ପଶୁ ନେଇଗଲେ ଓ ପୁଣି ସେମାନେ ଜିରିହ ନିକଟବର୍ତ୍ତୀ ଜର୍ଦ୍ଦନ ତୀରସ୍ଥ ମୟାବ ପଦାରେ ସ୍ଥାପିତ ଛାଉଣିକୁ ମୂଷାଙ୍କର ଓ ଇଲିଆସର ଯାଜକର ଓ ଇସ୍ରାଏଲ ସନ୍ତାନଗଣର ସମସ୍ତ ମଣ୍ଡଳୀ ନିକଟକୁ ସେହି ବନ୍ଦୀମାନଙ୍କୁ ଓ ଦ୍ରୁତ ପ୍ରାଣୀମାନଙ୍କୁ ଓ ସକଳ ଲୁଟିତ ଦ୍ରବ୍ୟ ଆଣିଲେ। ତହିଁରେ ମୂଷା ଓ ଇଲିଆସର ଯାଜକ ଓ ମଣ୍ଡଳୀର ଅଧ୍ୟକ୍ଷଗଣ ସେମାନଙ୍କୁ ଭେଟିବାକୁ ଛାଉଣିର ବାହାରକୁ ଗଲେ। ସେତେବେଳେ ମୂଷା ଯୁଦ୍ଧକ୍ଷେତ୍ରରୁ ଆଗତ ସେନାପତିମାନଙ୍କ ପ୍ରତି ଅର୍ଥାତ୍ ସହସ୍ରପତି ଓ ସହସ୍ରପତିମାନଙ୍କ ପ୍ରତି କ୍ରୋଧ କଲେ ଆଉ ମୂଷା ସେମାନଙ୍କୁ କହିଲେ, ତୁମ୍ଭେ କି ସମସ୍ତ ସ୍ତ୍ରୀ ଲୋକଙ୍କୁ ଜୀବିତ ରଖିଅଛ? ଦେଖ, ଏମାନେ ବିଲିୟମ୍ର ପରାମର୍ଶରେ ପିଓର୍ର ଦେବତା ବିଷୟରେ ଇସ୍ରାଏଲ ସନ୍ତାନଗଣକୁ ସଦାପ୍ରଭୁଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରାଇଲେ। ତହିଁ ନିମନ୍ତେ ସଦାପ୍ରଭୁଙ୍କ ମଣ୍ଡଳୀ ମଧ୍ୟରେ ମହାମାରୀ ହେଲା। ଏଣୁ ତୁମ୍ଭେମାନେ ଏବେ ପିଲାମାନଙ୍କ ମଧ୍ୟରୁ ସମସ୍ତ ପୁରୁଷ ପିଲାମାନଙ୍କୁ ବଧ କର, ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷର ସହବାସ ଜ୍ଞାତ ହୋଇଅଛନ୍ତି ସେମାନଙ୍କୁ ବଧ କର, ମାତ୍ର ଯେଉଁ ସ୍ତ୍ରୀ ପିଲାମାନେ ପୁରୁଷ ସହବାସ ଜ୍ଞାତ ହୋଇନାହାନ୍ତି ସେ ସମସ୍ତଙ୍କୁ ଆପଣାମାନଙ୍କ ନିମନ୍ତେ ଜୀବିତ ରଖ। ଆଉ ତୁମେମାନେ ସାତ ଦିନ ଛାଉଣି ବାହାରେ ଛାଉଣି ସ୍ଥାପନ କରିବ। ତୁମେମାନେ ଯେତେ ଲୋକ ମନୁଷ୍ୟ ହତ୍ୟା କରିଅଛ ଓ ହତ ଲୋକମାନଙ୍କୁ ସ୍ପର୍ଶ କରିଅଛ ସମସ୍ତେ ତୃତୀୟ ଦିନରେ ଓ ସପ୍ତମ ଦିନରେ ଆପଣାମାନଙ୍କୁ ଓ ଆପଣା ଆପଣା ବନ୍ଦୀମାନଙ୍କୁ ପାପରୁ ପରିଷ୍କାର କର। ପୁଣି ଯାବତୀୟ ବସ୍ତ୍ର ଓ ଚର୍ମ ନିର୍ମିତ ଯାବତୀୟ ବସ୍ତୁ ଓ ଛାଗଲୋମ ନିର୍ମିତ ଯାବତୀୟ ବସ୍ତୁ କାଷ୍ଠ ନିର୍ମିତ ଯାବତୀୟ ବସ୍ତୁ ସମ୍ବନ୍ଧରେ ତୁମେମାନେ ଆପଣାମାନଙ୍କୁ ପାପରୁ ପରିଷ୍କାର କରିବ। ତେଣୁ ଇଲିଆସର ଯାଜକ ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କୁ କହିଲା, ସଦାପ୍ରଭୁ ମୂଷାଙ୍କୁ ଯେଉଁ ବ୍ୟବସ୍ଥାର ଆଜ୍ଞା ଦେଇଥିଲେ ତହିଁର ବିଧି ଏହି। ତଥାପି ସୁନା ଓ ରୂପା, ପିତ୍ତଳ ଲୁହା, ଦସ୍ତା ଓ ସିସା, ଯେ ସମସ୍ତ ଦ୍ରବ୍ୟ ଅଗ୍ନିରେ ସହିପାରେ ସେସବୁକୁ ଅଗ୍ନିରେ ପକାଇବ, ତହିଁରେ ତା ଶୁଚି ହେବ, ତହିଁରେ ତା ପାପାର୍ଥକ ଜଳରେ ପରିଷ୍କୃତ କରାଯିବ। ପୁଣି ଯେ ସବୁ ଦ୍ରବ୍ୟ ଅଗ୍ନି ସହେ ନାହିଁ ତାହା ତୁମେମାନେ ଜଳରେ ପକାଇବ। ପୁଣି ତୁମେମାନେ ସପ୍ତମ ଦିନରେ ଆପଣା ଆପଣା ବସ୍ତ୍ର ଧୋଇବ, ତହିଁରେ ତୁମେମାନେ ଶୁଚି ହେବ, ତହିଁ ଉତ୍ତାରେ ତୁମେମାନେ ଛାଉଣିରେ ପ୍ରବେଶ କରିବ। ଅନନ୍ତର ସଦାପ୍ରଭୁ ମୂଷାଙ୍କୁ କହିଲେ, ତୁମ୍ଭେ ଓ ଇଲିଆସ ଯାଜକ ଓ ମଣ୍ଡଳିସ୍ଥ ପିତୃଗୃହର ପ୍ରଧାନମାନେ ଯୁଦ୍ଧରେ ଦ୍ରୁତ ଜୀବଗଣର ଅର୍ଥାତ୍ ବନ୍ଦୀ ମନୁଷ୍ୟର ଓ ପଶୁର ସଂଖ୍ୟା କର। ପୁଣି ଯୁଦ୍ଧରେ ଦ୍ରୁତ ସେହି ଜୀବମାନଙ୍କୁ ଯୁଦ୍ଧକୁ ଯାଇଥିବା ନିପୁଣ ଯୋଦ୍ଧାମାନଙ୍କର ଓ ସମସ୍ତ ମଣ୍ଡଳୀର ମଧ୍ୟରେ ବିଭାଗ କର। ପୁଣି ଯୁଦ୍ଧକୁ ଯାଇଥିବା ଯୋଦ୍ଧାମାନଙ୍କଠାରୁ ସଦାପ୍ରଭୁଙ୍କ ନିମନ୍ତେ କର ଗ୍ରହଣ କର। ସେମାନଙ୍କର ଲଭ୍ୟ ଅର୍ଦ୍ଧାଂଶରୁ ମନୁଷ୍ୟ ଓ ଗୋରୁ ଓ ଗର୍ଦ୍ଧବ ମେଷମାନଙ୍କର ପ୍ରତି ପାଞ୍ଚଶରୁ ଗୋଟିଏ ଲେଖାଏଁ ଜୀବ ନେଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ତୋଳନୀୟ ଉପହାର ନିମନ୍ତେ ଇଲିଆସର ଯାଜକକୁ ଦିଅ। ପୁଣି ଇସ୍ରାଏଲ ସନ୍ତାନଗଣର ଲଭ୍ୟ ଅଧ୍ୟାଂଶରୁ ତୁମ୍ଭେ ମନୁଷ୍ୟ ଓ ଗୋରୁ ଓ ଗର୍ଦ୍ଧବ ଓ ମେଷାଦି ସମସ୍ତ ପଶୁର ପ୍ରତ୍ୟେକ ପଞ୍ଚାଶରୁ ଗୋଟିଏ ଲେଖାଏଁ ନେଇ ସଦାପ୍ରଭୁଙ୍କ ଆବାସ ରକ୍ଷଣୀୟ ରକ୍ଷକ ଲେବୀୟମାନଙ୍କୁ ଦିଅ। ତହିଁରେ ମୂଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୂଷା ଓ ଇଲିଆସର ଯାଜକ କଲେ। ଯୋଦ୍ଧାମାନେ ଲୁଟିତ ସମ୍ପତ୍ତି ଛଡ଼ା ଯେଉଁସବୁ ଜୀବ ଧରିଥିଲେ ସେମାନଙ୍କ ସଂଖ୍ୟା 675,000 ମେଷ ଓ 72,000 ଗୋରୁ, 61,000 ଗର୍ଦ୍ଧବ ଆଉ ପୁରୁଷ ସହବାସ ଅଜ୍ଞାତା ସ୍ତ୍ରୀ ଲୋକ ସର୍ବସୁଦ୍ଧା 32,000 ଥିଲେ। ତହିଁରେ ଯୁଦ୍ଧକୁ ଯାଇଥିବା ଲୋକମାନଙ୍କର ଲଭ୍ୟ ଅର୍ଦ୍ଧାଂଶର ସଂଖ୍ୟା 337,500 ମେଷ। ପୁଣି ସେହି ମେଷ ମଧ୍ୟରୁ 675 ମେଷ ସଦାପ୍ରଭୁଙ୍କର କରସ୍ୱରୂପ ଥିଲା ଆଉ ଗୋରୁ 36,000, ସେମାନଙ୍କ ମଧ୍ୟରୁ 72 ଗୋରୁ ସଦାପ୍ରଭୁଙ୍କର କରସ୍ୱରୂପ ଥିଲା ଆଉ ଗର୍ଦ୍ଧବ 30,500, ସେମାନଙ୍କ ମଧ୍ୟରୁ 61 ସଦାପ୍ରଭୁଙ୍କର କର ସ୍ୱରୂପ ଥିଲା। ପୁଣି ମନୁଷ୍ୟ 16,000, ସେମାନଙ୍କ ମଧ୍ୟରୁ 32 ପ୍ରାଣୀ ସଦାପ୍ରଭୁଙ୍କ କର ସ୍ୱରୂପ ଥିଲା। ତେବେ ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ମୋଷା ସଦାପ୍ରଭୁଙ୍କର ଉତ୍ତୋଳନ ଉପହାର ସ୍ୱରୂପେ ସେହି କର ଇଲିଆସର ଯାଜକକୁ ଦେଲେ। ପୁଣି ଯୋଦ୍ଧାମାନଙ୍କର ଅଂଶ ଭିନ୍ନ ଯେଉଁ ଅର୍ଦ୍ଧାଂଶ ମୋଷା ଇସ୍ରାଏଲ ସନ୍ତାନଗୁଡ଼ିକୁ ଦେଇଥିଲେ, ମଣ୍ଡଳୀର ଲଭ୍ୟ ସେହି ଅର୍ଦ୍ଧାଂଶ ସଂଖ୍ୟାରେ 337,500 ମେଷ ଓ 36,000 ଗୋରୁ ଓ 30,500 ଗର୍ଦ୍ଧବ ଓ 16,000 ମନୁଷ୍ୟ ଥିଲେ। ତହିଁରେ ମୋଷା ଇସ୍ରାଏଲ ସନ୍ତାନଗଣର ଲଭ୍ୟ ସେହି ଅର୍ଦ୍ଧାଂଶରୁ ମନୁଷ୍ୟ ଓ ପଶୁର ପ୍ରତ୍ୟେକ 500 ମଧ୍ୟରୁ ଗୋଟାଏ ଲେଖାଏଁ ନେଇ ମୋଷାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସଦାପ୍ରଭୁଙ୍କ ଆବାସର ରକ୍ଷଣୀୟ ରକ୍ଷକ ଲେବୀୟମାନଙ୍କୁ ଦେଲେ। ଏ ଉତ୍ତାରେ ସହସ୍ର ସହସ୍ର ସୈନ୍ୟମାନଙ୍କ ଉପରେ କର୍ତ୍ତୃକକାରୀଗଣ ଅର୍ଥାତ୍ ସହସ୍ରପତି ଓ ଶତପତିମାନେ ମୋଷାଙ୍କ ନିକଟକୁ ଆସିଲେ। ପୁଣି ସେମାନେ ମୋଷାଙ୍କୁ କହିଲେ, ତୁମର ଏହି ଦାସମାନେ ଆପଣମାନଙ୍କ ହସ୍ତଗତ ଯୋଦ୍ଧାମାନଙ୍କର ସଂଖ୍ୟା ନେଇଅଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ହିଁ ଉଣା ହୋଇନାହିଁ। ଏହେତୁ ଆମ୍ଭେମାନେ ପ୍ରତିଜଣ ସ୍ୱର୍ଣ୍ଣ ଅଳଙ୍କାର, ନୁପୁର ଓ ବଳା, ଅଙ୍ଗୁରିୟକ, କୁଣ୍ଡଳ ଓ ହାର, ଏ ଯେ ସବୁ ପାଇଅଛୁ, ତହିଁରୁ ସଦାପ୍ରଭୁଙ୍କ ସମ୍ମୁଖରେ ଆପଣା ଆପଣା ପ୍ରାଣ ନିମନ୍ତେ ପ୍ରାୟଶ୍ଚିତ କରିବାକୁ ସଦାପ୍ରଭୁଙ୍କର ଉପହାର ଆଣିଅଛୁ। ତହୁଁ ମୋଷା ଓ ଇଲିଆସ ଯାଜକ ସେମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଅର୍ଥାତ୍ ଶିଳ୍ପିତ ଅଳଙ୍କାର ନେଲେ, ଆଉ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସହସ୍ରପତି ଓ ଶତପତିମାନେ ଉତ୍ତୋଳନୀୟ ଉପହାର ରୂପେ ଯେଉଁ ସ୍ୱର୍ଣ୍ଣ ଉତ୍ସର୍ଗ କଲେ, ସେ ସମସ୍ତ ସ୍ୱର୍ଣ୍ଣ 16,750 ଶେକଲ ପରିମିତ ଥିଲା। କାରଣ ଯୋଦ୍ଧାମାନେ ପ୍ରତ୍ୟେକ ଆପଣା ଆପଣା ନିମନ୍ତେ ଲୁଟିତ ଦ୍ରବ୍ୟ ନେଇଥିଲେ। ଏଉତାରେ ମୋଷା ଓ ଇଲିଆସର ଯାଜକ ସହସ୍ରପତି ଓ ଶତପତିମାନଙ୍କଠାରୁ ସେହି ସ୍ୱର୍ଣ୍ଣ ଗ୍ରହଣ କଲେ। ପୁଣି ସଦାପ୍ରଭୁଙ୍କ ସମ୍ମୁଖରେ ଇସ୍ରାଏଲ ସନ୍ତାନଗଣର ସ୍ମରଣାର୍ଥକ ଚିହ୍ନ ରୂପେ ତାହା ସମାଗମ ତମ୍ବୁରେ ରଖିଲେ। ଗଣନା ପୁସ୍ତକ 32 ପର୍ବ। ରୁବେନ ସନ୍ତାନଗଣର ଓ ଗାଦ ସନ୍ତାନଗଣର ଅନେକ ପଶୁପଲ ଥିଲା, ଏଣୁ ସେମାନେ ଜାସେର ଓ ଦେଶକୁ ଓ ଗିଲିୟଦ ଦେଶକୁ ଦେଖିଲେ ଯେ ଦେଖ, ସେ ସ୍ଥାନ ପଶୁପଲ ନିମନ୍ତେ ସ୍ଥାନ ଅଟେ। ଏଥିରେ ଗାଦର ସନ୍ତାନଗଣ ଓ ରୁବେନର ସନ୍ତାନଗଣ ଆସି ମୋଷାଙ୍କୁ ଓ ଇଲିଆସ ଯାଜକକୁ ଓ ମଣ୍ଡଳୀର ଅଧ୍ୟକ୍ଷଗଣଙ୍କୁ କହିଲେ, ଅଟାରତ୍ ଓ ଦିବୋନ୍ ଓ ଜାସେର ଓ ନିମ୍ରା ଓ ହିସ୍ବୋନ୍ ଓ ଇଲିଆଜ ଓ ସିବମା ଓ ନବ ବିଓନ୍, ଏହି ଯେସବୁ ଦେଶକୁ ସଦାପ୍ରଭୁ ଇସ୍ରାଏଲ ମଣ୍ଡଳୀ ସମ୍ମୁଖରେ ପରାସ୍ତ କରିଅଛନ୍ତି, ତାହା ପଶୁପଲ ନିମନ୍ତେ ସ୍ଥାନ ଅଟେ। ପୁଣି ତୁମ୍ଭର ଏହି ଦାସମାନଙ୍କର ପଶୁପଲ ଅଛି। ସେମାନେ ଆହୁରି କହିଲେ, ଆମ୍ଭେ ଯେବେ ତୁମ୍ଭ ଦୃଷ୍ଟିରେ ଅନୁଗ୍ରହ ପାଇଅଛୁ, ତେବେ ତୁମର ଦାସଗଣକୁ ଅଧିକାରାର୍ଥେ ଏହି ଦେଶ ଦିଆଯାଉ, ଆମ୍ଭମାନଙ୍କୁ ଜର୍ଦ୍ଦନ ପାରିକି ନେଇଯାଅ ନାହିଁ। ଏଥିରେ ମୋଷା ଗାଦର ସନ୍ତାନଗଣକୁ ଓ ରୁବେନର ସନ୍ତାନଗଣକୁ କହିଲେ, ତୁମ୍ଭମାନଙ୍କର ଭାଇମାନେ ଯୁଦ୍ଧ କରିବାକୁ ଯିବେ, ଆଉ ତୁମେମାନେ କି ଏଠାରେ ବସି ରହିବ? ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣକୁ ଯେଉଁ ଦେଶ ଦେଇଅଛନ୍ତି, ପାର ହୋଇ ସେହି ଦେଶକୁ ଯିବା ପାଇଁ କିହେତୁ ସେମାନଙ୍କ ମନକୁ ସାହସହୀନ କରୁଅଛ? ମୁଁ ତୁମ୍ଭର ପିତୃ ଲୋକମାନଙ୍କୁ କାଦେଶ ବର୍ଣ୍ଣେୟଠାରୁ ସେହି ଦେଶ ଦେଖିବାକୁ ପଠାଇବା ବେଳେ ସେମାନେ ଏହି ରୂପେ କରିଥିଲେ, କାରଣ ସେମାନେ ଇଷ୍ଟ୍ରୋଲ ଉପତ୍ୟକା ପର୍ଯ୍ୟନ୍ତ ଗମନ କରି ଦେଶ ଦେଖି ସଦାପ୍ରଭୁଙ୍କ ଦତ୍ତ ଦେଶକୁ ଯିବା ପାଇଁ ଇସ୍ରାଏଲ ସନ୍ତାନଗଣର ମନକୁ ସାହସହୀନ କଲେ। ଏ ନିମନ୍ତେ ସେହିଦିନ ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସେ ଶପଥ କରି ଏହି କଥା କହିଲେ, ଆମ୍ଭେ ଅବ୍ରାହ୍ମକୁ ଓ ଇସାହକୁ ଓ ଜାକୁବକୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛୁ, ମିଶରରୁ ଆଗତ ଲୋକମାନଙ୍କ ମଧ୍ୟରୁ 20 ବର୍ଷ ଓ ତତଧିକ ବର୍ଷ ବୟସ୍କ କେହି ସେ ଦେଶ ଦେଖିପାରିବ ନାହିଁ। ଏହା ନିଶ୍ଚିତ, କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇନାହାନ୍ତି। କେବଳ କନିଷ୍ୟ ଜିଫୁନିୟର ପୁତ୍ର କାଲେବ ଓ ନୁନର ପୁତ୍ର ଜିଓସିଓ ତାହା ଦେଖିବେ, କାରଣ ସେମାନେ ସମ୍ପୂର୍ଣ୍ଣ ରୂପେ ସଦାପ୍ରଭୁଙ୍କର ଅନୁଗତ ହୋଇଅଛନ୍ତି। ଏହି ରୂପେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା। ପୁଣି ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମକାରୀ ସମସ୍ତ ବଂଶର ନିଶେଷ ନ ହେବା ପର୍ଯ୍ୟନ୍ତ ସେ ସେମାନଙ୍କୁ 40 ବର୍ଷ ଯାଏ ପ୍ରାନ୍ତରରେ ଭ୍ରମଣ କରାଇଲେ। ଏବେ ଦେଖ, ପାପିଷ୍ଟ ଲୋକମାନଙ୍କର ବଂଶ, ତୁମ୍ଭେମାନେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କ ପ୍ରଚଣ୍ଡ କ୍ରୋଧ ଆହୁରି ବଢ଼ାଇବା ନିମନ୍ତେ ଆପଣା ଆପଣା ପିତୃଗଣର ସ୍ଥାନରେ ଉଠିଅଛ, କାରଣ ଯେବେ ତୁମେ ଏହି ରୂପେ ତାହାଙ୍କର ପଶ୍ଚାତ୍ଗମନରୁ ବିମୁଖ ହେବ, ତେବେ ସେ ପୁନର୍ବାର ଇସ୍ରାଏଲକୁ ପ୍ରାନ୍ତରରେ ପରିତ୍ୟାଗ କରିବେ, ତହିଁରେ ତୁମ୍ଭେମାନେ ଏହି ସକଳ ଲୋକଙ୍କୁ ବିନଷ୍ଟ କରାଇବ। ଏଥିରେ ସେମାନେ ତାଙ୍କ ନିକଟ ଆସି କହିଲେ, ଆମ୍ଭେମାନେ ଏହି ସ୍ଥାନରେ ଆପଣା ଆପଣା ପଶୁମାନଙ୍କ ନିମନ୍ତେ ମେଷଶାଳା ଓ ଆପଣା ଆପଣା ବାଳକମାନଙ୍କ ନିମନ୍ତେ ନଗର ନିର୍ମାଣ କରିବା, ମାତ୍ର ଆମ୍ଭେମାନେ ନିଜେ ଇସ୍ରାଏଲ ସନ୍ତାନଗଣକୁ ସେମାନଙ୍କ ସ୍ଥାନକୁ ନ ଆଣିବା ପର୍ଯ୍ୟନ୍ତ ସସଜ୍ଜ ହୋଇ ସେମାନଙ୍କ ଆଗେ ଆଗେ ଗମନ କରିବୁ। କେବଳ ଆମ୍ଭମାନଙ୍କ ବାଳକମାନେ ଦେଶ ନିବାସୀମାନଙ୍କ ସକାଶୁ ପ୍ରାଚୀର ବେଷ୍ଟିତ ନଗରରେ ବାସ କରିବେ। ଇସ୍ରାଏଲ ସନ୍ତାନଗଣର ପ୍ରତ୍ୟେକ ଲୋକ ଆପଣା ଆପଣା ଅଧିକାର ନ ପାଇବା ପର୍ଯ୍ୟନ୍ତ ଆମ୍ଭେମାନେ ଆପଣା ଆପଣା ଗୃହକୁ ଫେରିଆସିବୁ ନାହିଁ। ମାତ୍ର ଆମ୍ଭେମାନେ ଜର୍ଦ୍ଦନର ଆରପାରିରେ ଓ ତହିଁର ଆଗରେ ସେମାନଙ୍କ ସହିତ ଅଧିକାର ଗ୍ରହଣ କରିବୁ ନାହିଁ, କାରଣ ଜର୍ଦ୍ଦନର ଏହି ପାରିରେ ଆମ୍ଭମାନଙ୍କର ଅଧିକାର ପଡ଼ିଅଛି। ଏଥିରେ ମୂଷା ସେମାନଙ୍କୁ କହିଲେ, ତୁମେମାନେ ଯେବେ ଏହି କର୍ମ କର, ଯେବେ ସସଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ଯୁଦ୍ଧ କରିବାକୁ ଗମନ କର, ପୁଣି ସେ ପର୍ଯ୍ୟନ୍ତ ଆପଣା ଶତ୍ରୁଗଣକୁ ଆପଣା ଆଗରୁ ତଡ଼ି ନ ଦିଅନ୍ତି ଓ ଦେଶ ସଦାପ୍ରଭୁଙ୍କ ଆଗରେ ବସିଭୂତ ନ ହୁଏ, ସେ ପର୍ଯ୍ୟନ୍ତ ତୁମ୍ଭମାନଙ୍କର ପ୍ରତ୍ୟେକ ସସଜ୍ଜ ଲୋକ ଯେବେ ସଦାପ୍ରଭୁଙ୍କ ସମ୍ମୁଖରେ ଜର୍ଦ୍ଦନ ପାର ହୁଅ, ତେବେ ତହିଁ ଉତ୍ତାରେ ତୁମେମାନେ ଫେରିଆସିଲେ ସଦାପ୍ରଭୁଙ୍କ ନିକଟରେ ଓ ଇସ୍ରାଏଲ ନିକଟରେ ନିର୍ଦ୍ଦୋଷ ହେବ, ଆଉ ସେହି ଦେଶ ସଦାପ୍ରଭୁଙ୍କ ସମ୍ମୁଖରେ ତୁମ୍ଭମାନଙ୍କର ଅଧିକାର ହେବ। ମାତ୍ର ତୁମେମାନେ ଯେବେ ସେ ରୂପେ ନ କର, ତେବେ ଦେଖ ତୁମେମାନେ ସଦାପ୍ରଭୁଙ୍କ ନିକଟରେ ପାପୀ ହେବ, ପୁଣି ତୁମମାନଙ୍କର ପାପ ଯେ ତୁମ୍ଭମାନଙ୍କୁ ଧରିବ ଏହା ନିଶ୍ଚିତ ଜାଣ। ତୁମେମାନେ ଆପଣା ଆପଣା ବାଳକମାନଙ୍କ ପାଇଁ ନଗର ଓ ମେଷମାନଙ୍କ ପାଇଁ ଶାଳା ନିର୍ମାଣ କର, ଆଉ ଆପଣମାନଙ୍କ ମୁଖରୁ ନିର୍ଗତ ବାକ୍ୟ ପ୍ରମାଣେ କର୍ମ କର। ତେବେ ଗାଦ ସନ୍ତାନଗଣ ଓ ରୁବେନ ସନ୍ତାନଗଣ ମୂଷାଙ୍କୁ କହିଲେ, ଆମ୍ଭମାନଙ୍କର ପ୍ରଭୁ ଯାହା ଆଜ୍ଞା କଲେ ତଦନୁସାରେ ତୁମ୍ଭର ଦାସମାନେ କର୍ମ କରିବେ। ଆମ୍ଭମାନଙ୍କର ବାଳକ ସ୍ତ୍ରୀପଲ ଓ ପଶୁ ସକଳ ଗିଲିଅଦର ନଗରମାନଙ୍କରେ ରହିବେ, ମାତ୍ର ଆମ୍ଭମାନଙ୍କର ପ୍ରଭୁଙ୍କ ବାକ୍ୟାନୁସାରେ ତୁମ୍ଭର ଦାସମାନେ ପ୍ରତ୍ୟେକ ସସଜ୍ଜ ହୋଇ ଯୁଦ୍ଧ କରିବାକୁ ପାର ହୋଇଯିବେ। ତ ମୂଷା ସେମାନଙ୍କ ବିଷୟରେ ଇଲିଆସର ଯାଜକକୁ ଓ ନୁନର ପୁତ୍ର ଜିଓସୁକୁ ଓ ଇସ୍ରାଏଲ ସନ୍ତାନଗଣର ବଂଶୀୟ ପିତୃଗୃହର ପ୍ରଧାନମାନଙ୍କୁ ଆଜ୍ଞା ଦେଲେ। ପୁଣି ମୂଷା ସେମାନଙ୍କୁ କହିଲେ, ଗାଦ ସନ୍ତାନଗଣର ଓ ରୁବେନ ସନ୍ତାନଗଣର ଯୁଦ୍ଧାର୍ଥେ ସସଜ୍ଜ ପ୍ରତ୍ୟେକ ଲୋକ ଯେବେ ତୁମ୍ଭମାନଙ୍କ ସହିତ ସଦାପ୍ରଭୁଙ୍କ ସମ୍ମୁଖରେ ଜର୍ଦ୍ଦନ ପାର ହେବେ ଓ ତୁମ୍ଭ ସମ୍ମୁଖରେ ଦେଶ ବସିଭୂତ ହେବ, ତେବେ ତୁମେମାନେ ଅଧିକାରାର୍ଥେ ସେମାନଙ୍କୁ ଗିଲିଅଦ ଦେଶ ଦେବ। ମାତ୍ର ଯେବେ ସେ ସସଜ୍ଜ ହୋଇ ତୁମ୍ଭମାନଙ୍କ ସହିତ ପାର ନ ହେବେ, ତେବେ ସେମାନେ ତୁମ୍ଭମାନଙ୍କ ମଧ୍ୟରେ କିଣାଣ ଦେଶରେ ଅଧିକାର ପାଇବେ। ତୈରେ ଗାଦ ସନ୍ତାନଗଣ ଓ ରୁବେନ ସନ୍ତାନଗଣ ଉତ୍ତର ଦେଇ କହିଲେ, ସଦାପ୍ରଭୁ ଆପଣା ଦାସମାନଙ୍କୁ ଯାହା କହିଅଛନ୍ତି ତଦନୁସାରେ ଆମେ କର୍ମ କରିବୁ। ଆମେମାନେ ସସଜ୍ଜ ହୋଇ ସଦାପ୍ରଭୁଙ୍କ ସମ୍ମୁଖରେ ପାର ହୋଇ କିଣାଣ ଦେଶକୁ ଯିବୁ, ମାତ୍ର ଜର୍ଦ୍ଦନର ପୂର୍ବ ଆଡ଼େ ଆମ୍ଭମାନଙ୍କ ଅଧିକାରରେ ଆମ୍ଭମାନଙ୍କର ସତ୍ତ୍ୱ ରହିବ। ଏଉତାରେ ମୂଷା ସେମାନଙ୍କୁ ଅର୍ଥାତ୍ ଗାଦ ସନ୍ତାନଗଣକୁ ଓ ରୁବେନ ସନ୍ତାନଗଣକୁ ଓ ଜୋସେଫର ପୁତ୍ର ମନସି ବଂଶର ଅର୍ଦ୍ଧେକକୁ ଇମୋରିୟମାନଙ୍କର ରାଜା ସିହନର ରାଜ୍ୟ ଓ ବାସନର ରାଜା ଓରର ରାଜ୍ୟ ଅର୍ଥାତ୍ ସୋସୋ ସୀମା ସହିତ ନାନା ନଗର ବିଶିଷ୍ଟ ଦେଶ ଏହି ରୂପେ ଚତୁର୍ଦିଗସ୍ତ ଦେଶର ସମସ୍ତ ନଗର ଦେଲେ। ତୈରେ ଗାଦ ସନ୍ତାନଗଣର ଦିବୋନ ଓ ଅଟାରୋତ୍ ଓ ଅରାୟର ଓ ଅଟାରୋତ୍ ସେଫୋନ ଓ ଜାସେରର ଜଗହିବିର ଓ ବୈତ୍ୟନିମ୍ରା ଓ ବୈଥାରନ୍ ନାମକ ପ୍ରାଚୀର ବେଷ୍ଟିତ ନଗର ମେଷଶାଳା ନିର୍ମାଣ କଲେ। ପୁଣି ରୁବେନ ସନ୍ତାନଗଣ ହିସବୋନ ଓ ଇଲିଆଇ ଓ କିରିୟାଥିୟମ ପୁଣି ନାମାନ୍ତର ନୋବ ଓ ବାଲ୍ମିଓଲ ଓ ସିବ୍ମା ଏହି ସମସ୍ତ ନଗର ନିର୍ମାଣ କଲେ। ପୁଣି ସେମାନେ ଯେ ଯେ ନଗର ନିର୍ମାଣ କଲେ ସେ ସମସ୍ତଙ୍କୁ ଅନ୍ୟ ନାମ ଦେଲେ। ପୁଣି ମନସ୍ସିର ପୁତ୍ର ମାଖିର ସନ୍ତାନଗଣ ଗିଲିଅଦକୁ ଯାଇ ତାହା ଆକ୍ରମଣ କଲେ ଓ ତନ୍ନିବାସୀ ଇମୋରିୟମାନଙ୍କୁ ଅଧିକାରଚ୍ୟୁତ କଲେ। ତ ମୂଷା ମନସ୍ସିର ପୁତ୍ର ମାଖିରକୁ ଗିଲିଅଦ ଦେଲେ, ଆଉ ସେଠାରେ ବାସ କଲା। ପୁଣି ମନସ୍ସିର ପୁତ୍ର ଜାୟର ଯାଇ ସେମାନଙ୍କ ଗ୍ରାମ ସବୁ ହସ୍ତଗତ କରି ସେମାନଙ୍କ ନାମ ହବୋତ୍ ଜାୟର ଗ୍ରାମର ନାମ ରଖିଲା, ଆଉ ନୋହବ ଯାଇ କାନାତ ଓ ତାହାର ନଗର ହସ୍ତଗତ କରି ଆପଣା ନାମାନୁସାରେ ତାହାର ନାମ ନୋବହ ରଖିଲା। ଗଣନା ପୁସ୍ତକ 33 ପର୍ବ। ଇସ୍ରାଏଲ ସନ୍ତାନଗଣ ମୂଷା ଓ ହାରଣଙ୍କର ହସ୍ତାଧୀନ ହୋଇ ଆପଣା ଆପଣା ସୈନ୍ୟ ଶ୍ରେଣୀକ୍ରମେ ମିଶର ଦେଶରୁ ବାହାରି ଆସିଲା ବେଳେ ଯେଉଁ ଯାତ୍ରା କରିଥିଲେ ତହିଁର ବିବରଣ ଏହି। ମୂଷା ସଦାପ୍ରଭୁଙ୍କ ଆଜ୍ଞାରେ ସେମାନଙ୍କ ଯାତ୍ରାନୁସାରେ ସେମାନଙ୍କ ଗମନର ବିବରଣ ଲେଖିଲେ। ସେମାନଙ୍କ ଗମନାନୁସାରେ ସେମାନଙ୍କ ଯାତ୍ରାର ବିବରଣ ଏହି। ପ୍ରଥମ ମାସର ପଞ୍ଚଦଶ ଦିନରେ ସେମାନେ ରାମିସେସ୍ଠାରୁ ଯାତ୍ରା କଲେ। ନିସ୍ତାର ପର୍ବର ପରଦିନ ପ୍ରାତଃକାଳରେ ମିସ୍ତ୍ରୀୟମାନେ ସଦାପ୍ରଭୁଙ୍କ ଦ୍ୱାରା ସଂହାରିତ ପ୍ରଥମଜାତ ସମସ୍ତଙ୍କୁ କବର ଦେଉଥିଲା ବେଳେ ଇସ୍ରାଏଲ ସନ୍ତାନଗଣ ମିସ୍ତ୍ରୀୟ ସମସ୍ତ ଲୋକଙ୍କ ସାକ୍ଷାତରେ ଉର୍ଦ୍ଧ ହସ୍ତରେ ବାହାରିଲେ। ସଦାପ୍ରଭୁ ସେମାନଙ୍କ ଦେବଗଣକୁ ମଧ୍ୟ ଦଣ୍ଡ ଦେଇଥିଲେ। ଇସ୍ରାଏଲ ସନ୍ତାନଗଣ ରାମିସେସ୍ଠାରୁ ଯାତ୍ରା କରି ସୁକୋତରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୁକୋତରରୁ ଯାତ୍ରା କରି ପ୍ରାନ୍ତରର ସୀମାସ୍ଥିତ ପ୍ରଥମରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ଏଥମରୁ ଯାତ୍ରା କରି ବାଲସେଫନର ସମ୍ମୁଖସ୍ଥିତ ପିହରିତକୁ ଫେରିଆସିଲେ। ମିଗଦଲର ପୂର୍ବ ଦିଗରେ ଛାଉଣି ସ୍ଥାପନ କଲେ। ଏ ଉତ୍ତାରେ ସେମାନେ ପିହରିତର ସମ୍ମୁଖରୁ ଯାତ୍ରା କରି ସମୁଦ୍ର ମଧ୍ୟ ଦେଇ ପ୍ରାନ୍ତରରେ ପ୍ରବେଶ କଲେ ଓ ଏଥମ୍ ପ୍ରାନ୍ତରରେ ତିନିଦିନର ପଥ ଯାଇ ମାରାରେ ଛାଉଣି ସ୍ଥାପନ କଲେ। ପୁଣି ମାରାରୁ ଯାତ୍ରା କରି ଏଲିମ୍ଠାରେ ଉପସ୍ଥିତ ହେଲେ। ସେହି ଏଲିମ୍ରେ ଜଳର ବାର ନିର୍ଝର ଓ ସତୁରି ଖଜୁର ବୃକ୍ଷ ଥିଲା, ଏଣୁ ସେମାନେ ସେହି ସ୍ଥାନରେ ଛାଉଣି ସ୍ଥାପନ କଲେ। ତେଣୁ ସେମାନେ ଏଲିମ୍ରୁ ଯାତ୍ରା କରି ସୁଫ ସମୁଦ୍ର ନିକଟରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସୁଫ ସମୁଦ୍ର ନିକଟରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ସିନ୍ ପ୍ରାନ୍ତରରୁ ଯାତ୍ରା କରି ଦବ୍କାରେ ଛାଉଣି ସ୍ଥାପନ କଲେ। ସେମାନେ ଦବ୍କାରୁ ଯାତ୍ରା କରି ଆଲୁସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆଲୁସ୍ରୁ ଯାତ୍ରା କରି ରଫିଦିମରେ ଛାଉଣି ସ୍ଥାପନ କଲେ। ସେହି ସ୍ଥାନରେ ଲୋକମାନଙ୍କର ପିଇବା ନିମନ୍ତେ ଜଳ ନଥିଲା। ଏ ଉତ୍ତାରେ ସେମାନେ ରଫିଦିମରୁ ଯାତ୍ରା କରି ସିନୟ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ ଓ ସେମାନେ ସିନୟ ପ୍ରାନ୍ତରରୁ ଯାତ୍ରା କରି କିବ୍ରତ୍ ହତାବରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ କିବ୍ରତ୍ରୁ ହତାବକୁ ଯାତ୍ରା କରି ହତ୍ସେରାତ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ହତ୍ସେରାତ୍ରୁ ଯାତ୍ରା କରି ରିତ୍ମାରେ ଛାଉଣି ସ୍ଥାପନ କଲେ ଓ ସେମାନେ ରିତ୍ମାରୁ ଯାତ୍ରା କରି ରିମୋନ୍ ପେରସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ରିମୋନ୍ ପେରସ୍ରୁ ଯାତ୍ରା କରି ଲିବ୍ନାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଲିବ୍ନାରୁ ଯାତ୍ରା କରି ରିସାସ୍ରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ରିସାସ୍ରୁ ଯାତ୍ରା କରି କହେଲାତରେ ଛାଉଣି ସ୍ଥାପନ କଲେ ଓ ସେମାନେ କହେଲାତରୁ ଯାତ୍ରା କରି ସେଫର୍ ପର୍ବତରେ ଛାଉଣି ସ୍ଥାପନ କଲେ। ତହୁଁ ସେମାନେ ସେଫର୍ ପର୍ବତରୁ ଯାତ୍ରା କରି ହରାଦ୍ଠାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହରାଦ୍ଠାରୁ ଯାତ୍ରା କରି ମଖଲତରେ ଛାଉଣି ସ୍ଥାପନ କଲେ ଓ ସେମାନେ ମଖଲେତରୁ ଯାତ୍ରା କରି ତହରରେ ଛାଉଣି ସ୍ଥାପନ କଲେ। ସେମାନେ ତହତରୁ ଯାତ୍ରା କରି ତେରେହରେ ଛାଉଣି ସ୍ଥାପନ କଲେ ଓ ସେମାନେ ତେରେହରୁ ଯାତ୍ରା କରି ମିଥକାରେ ଛାଉଣି ସ୍ଥାପନ କଲେ। ସେମାନେ ମିଥକାରୁ ଯାତ୍ରା କରି ହସ୍ମୋନାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହସ୍ମୋନାରୁ ଯାତ୍ରା କରି ମୋସେରତରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ମୋସେରତରୁ ଯାତ୍ରା କରି ବନେୟାକନରେ ଛାଉଣି ସ୍ଥାପନ କଲେ ଓ ସେମାନେ ବନେୟାକରୁ ଯାତ୍ରା କରି ହୋର୍ସଦ୍ଗିଦ୍ଠାରେ ଛାଉଣି ସ୍ଥାପନ କଲେ ଓ ସେମାନେ ହୋର୍ସଦ୍ଗିଦ୍ରୁ ଯାତ୍ରା କରି ଜଟ୍ବାଥାରେ ଛାଉଣି ସ୍ଥାପନ କଲେ ଓ ସେମାନେ ଜଟ୍ବାଥାରୁ ଯାତ୍ରା କରି ଆବ୍ରଣାରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଆବ୍ରଣାରୁ ଯାତ୍ରା କରି ଇଥିଓନ୍ ଆଉ ଗେବରରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ଇଥିଓନ୍ ଗେବରରୁ ଯାତ୍ରା କରି ସିନ୍ ପ୍ରାନ୍ତରରେ ଛାଉଣି ସ୍ଥାପନ କଲେ, ଏହାକୁ କାଦେଶ କହନ୍ତି, ଓ ସେମାନେ କାଦେଶରୁ ଯାତ୍ରା କରି ଇଦମ୍ ଦେଶର ପ୍ରାନ୍ତସ୍ଥିତ ହୋର ପର୍ବତରେ ଛାଉଣି ସ୍ଥାପନ କଲେ। ଏ ଉତ୍ତରୁ ହାରଣ ଯାଜକ ସଦାପ୍ରଭୁଙ୍କ ଆଜ୍ଞାରେ ହୋର ପର୍ବତରେ ଆରୋହଣ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ମିସରରୁ ବାହାର ହୋଇ ଆସିବାର ଚାଳିଶତମ ବର୍ଷର ପଞ୍ଚମ ମାସର ପ୍ରଥମ ଦିନରେ ସେହି ସ୍ଥାନରେ ମଲେ, ଆଉ ହୋର ପର୍ବତରେ ମରିବା ସମୟରେ ହାରଣଙ୍କର ବୟସ 123 ବର୍ଷ ଥିଲା। ଅନନ୍ତର କିଣାଣର ଦକ୍ଷିଣ ପ୍ରଦେଶ ନିବାସୀ କିଣାଣୀୟ ଅରାଜର ରାଜା ଇସ୍ରାଏଲ ସନ୍ତାନଗଣର ଆଗମନ ସମ୍ବାଦ ଶୁଣିଲେ, ଆଉ ସେମାନେ ହୋର ପର୍ବତରୁ ଯାତ୍ରା କରି ସଲମୋନାରେ ଛାଉଣି ସ୍ଥାପନ କଲେ ଓ ସେମାନେ ସଲମୋନାରୁ ଯାତ୍ରା କରି ପୁନରେ ଛାଉଣି ସ୍ଥାପନ କଲେ। ପୁଣି ସେମାନେ ପୁନରୁ ଯାତ୍ରା କରି ଓବତ୍ରେ ଛାଉଣି ସ୍ଥାପନ କଲେ। ତେଣୁ ସେମାନେ ଓବତ୍ରୁ ଯାତ୍ରା କରି ମୟାବ ପ୍ରାନ୍ତସ୍ଥିତ ଇ ଅବାରିମରେ ଛାଉଣି ସ୍ଥାପନ କଲେ। ସେମାନେ ଇ ଅବାରିମରୁ ଯାତ୍ରା କରି ଦିବନ୍ ଗାଦରେ ଛାଉଣି ସ୍ଥାପନ କଲେ ଓ ସେମାନେ ଦିବନ୍ ଗାଦରୁ ଯାତ୍ରା କରି ଅଲମନ୍ ଦିବ୍ଲିଥାମିଆରେ ଛାଉଣି ସ୍ଥାପନ କଲେ ଓ ସେମାନେ ଦିବ୍ଲିଥାମିଆରୁ ଯାତ୍ରା କରି ନୋବସମ୍ମୁଖସ୍ଥିତ ଅବାରିମ୍ ପର୍ବତରେ ଛାଉଣୀ ସ୍ଥାପନ କଲେ। ପୁଣି ସେମାନେ ଅବାରିମ୍ ପର୍ବତରୁ ଯାତ୍ରା କରି ଜିରିଓ ସମ୍ମୁଖସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବ ପଦାରେ ଛାଉଣୀ ସ୍ଥାପନ କଲେ। ଆଉ ସେଠାରେ ଜର୍ଦ୍ଦନ ନିକଟସ୍ଥ ବୈଜିସ୍ ମୋତ୍ଠାରୁ ଆବେଲ୍ ସିଟିମ୍ ପର୍ଯ୍ୟନ୍ତ ମୟାବ ପଦାରେ ଛାଉଣୀ ସ୍ଥାପନ କଲେ। ଅନନ୍ତରେ ଜିରିଓସ୍ଥିତ ଜର୍ଦ୍ଦନ ନିକଟବର୍ତ୍ତୀ ମୟାବ ପଦାରେ ସଦାପ୍ରଭୁ ମୋସାଙ୍କୁ କହିଲେ, ଇସ୍ରାଏଲ୍ ସନ୍ତାନଗଣକୁ କୁହ, ତୁମେମାନେ ଜର୍ଦ୍ଦନ ପାର ହୋଇ କିଣାଣ ଦେଶରେ ଉପସ୍ଥିତ ହେଲେ ତୁମେମାନେ ଆପଣା ଆପଣାମାନଙ୍କର ସମ୍ମୁଖରୁ ସେହି ଦେଶ ନିବାସୀ ସମସ୍ତଙ୍କୁ ତଡ଼ି ବାହାର କରିଦେବ ଓ ସେମାନେ ସମସ୍ତଙ୍କ ମୂର୍ତ୍ତି ବିଶିଷ୍ଟ ପାଷାଣ ଭାଙ୍ଗି ପକାଇବ ଓ ସେମାନଙ୍କର ଛାଞ୍ଚ ଢଳା ପ୍ରତିମା ସବୁ ବିନଷ୍ଟ କରିବ ଓ ସେମାନଙ୍କର ଉଚ୍ଚସ୍ଥଳୀ ସବୁ ଉଚ୍ଛିନ୍ନ କରିବ। ପୁଣି ତୁମ୍ଭେମାନେ ସେହି ଦେଶ ଅଧିକାର କରି ତହିଁ ମଧ୍ୟରେ ବାସ କରିବ, କାରଣ ଆମ୍ଭେ ତୁମ୍ଭକୁ ଅଧିକାରାର୍ଥେ ସେହି ଦେଶ ଦେଇଅଛୁ। ଆଉ ତୁମ୍ଭେମାନେ ଗୁଲିମାଣ୍ଟ ଦ୍ୱାରା ଆପଣା ଆପଣା ବଂଶାନୁସାରେ ଦେଶାଧିକାର ବିଭାଗ କରିନେବ। ତୁମେମାନେ ଅଧିକ ଲୋକଙ୍କୁ ଅଧିକ ବାଣ୍ଟ ଓ ଅଳ୍ପ ଲୋକଙ୍କୁ ଅଳ୍ପ ବାଣ୍ଟ ଦେବ। ଯାହାର ବାଣ୍ଟ ଯେଉଁ ସ୍ଥାନରେ ପଡ଼ିବ ତାହାର ବାଣ୍ଟ ସେହି ସ୍ଥାନରେ ହେବ। ଏହି ରୂପେ ତୁମ୍ଭେମାନେ ଆପଣା ଆପଣା ପିତୃବଂଶ ଅନୁସାରେ ଅଧିକାର କରିବ। ମାତ୍ର ଯେବେ ତୁମ୍ଭେମାନେ ଆପଣାମାନଙ୍କ ସମ୍ମୁଖରୁ ସେହି ଦେଶ ନିବାସୀକୁ ତଡ଼ି ବାହାର କରି ନ ଦେବ, ତେବେ ତୁମ୍ଭେମାନେ ସେମାନଙ୍କ ମଧ୍ୟରୁ ଯେଉଁମାନଙ୍କୁ ଅବଶିଷ୍ଟ ରଖିବ ସେମାନେ ତୁମ୍ଭମାନଙ୍କ ଚକ୍ଷୁରେ କଣ୍ଟା ସ୍ୱରୂପ ଓ ତୁମ୍ଭମାନଙ୍କ ପାର୍ଶ୍ୱରେ କଣ୍ଟକ ସ୍ୱରୂପ ହେବେ। ଆଉ ସେମାନେ ତୁମ୍ଭମାନଙ୍କର ସେହି ନିବାସ ଦେଶରେ ତୁମ୍ଭମାନଙ୍କୁ କ୍ଲେଶ ଦେବେ। ପୁଣି ଆମ୍ଭେ ସେମାନଙ୍କ ପ୍ରତି ଯାହା କରିବାକୁ ମନସ୍ଥ କରିଥିଲୁ ତାହା ତୁମ୍ଭମାନଙ୍କ ପ୍ରତି କରିବା। ଗଣନା ପୁସ୍ତକ 34 ପର୍ବ। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦିଅ ଓ ସେମାନଙ୍କୁ କୁହ, ଯେଉଁ କିଣାଣ ଦେଶ ତହିଁର ଚତୁର୍ସୀମାରେ ଅନୁସାରେ ତୁମ୍ଭମାନଙ୍କର ଅଧିକାରରେ ପଡ଼ିବ, ତୁମେମାନେ ସେହି କିଣାଣ ଦେଶରେ ଉପସ୍ଥିତ ହେଲେ ତୁମ୍ଭମାନଙ୍କର ଦକ୍ଷିଣ ଅଞ୍ଚଳ ଇଦମ୍ ନିକଟସ୍ଥିତ ସିନ୍ ପ୍ରାନ୍ତରଠାରୁ ହେବ ଓ ପୂର୍ବ ଦିଗରେ ଲବଣ ସମୁଦ୍ରର ପ୍ରାନ୍ତଠାରୁ ତୁମ୍ଭମାନଙ୍କର ଦକ୍ଷିଣ ସୀମା ହେବ। ପୁଣି ତୁମ୍ଭମାନଙ୍କର ସୀମା ଦକ୍ଷିଣ ଦିଗରୁ ଫେରି ଅକ୍ରଦ୍ୟମ ଘାଟ ଦେଇ ସିନ୍ ପର୍ଯ୍ୟନ୍ତ ଯିବ ଓ ସେଠାରୁ କାଦେଶ ବର୍ଣ୍ଣୟର ଦକ୍ଷିଣ ଦେଇ ହତ୍ସର ଅଦରକୁ ଆସି ଅସ୍ମୋନ୍ ପର୍ଯ୍ୟନ୍ତ ଯିବ। ଏ ଉତ୍ତାରେ ସେହି ସୀମା ଅସ୍ମୋନ୍ରୁ ମିସର ନଦୀ ପର୍ଯ୍ୟନ୍ତ ବୁଲି ଆସିବ ଓ ସେହି ସୀମା ମହାସମୁଦ୍ର ନିକଟରେ ଶେଷ ହେବ। ଆଉ ମହାସମୁଦ୍ର ଓ ତହିଁର ସୀମା ପଶ୍ଚିମ ସୀମା ହେବ, ଏହା ତୁମ୍ଭମାନଙ୍କର ପଶ୍ଚିମ ସୀମା ହେବ। ଆଉ ତୁମ୍ଭମାନଙ୍କର ଉତ୍ତର ସୀମା ଏହି, ତୁମେମାନେ ଆପଣାମାନଙ୍କ ନିମନ୍ତେ ମହାସମୁଦ୍ରଠାରୁ ହୋର ପର୍ବତ ପର୍ଯ୍ୟନ୍ତ ଚିହ୍ନିତ କରିବ। ହୋର ପର୍ବତଠାରୁ ତୁମେମାନେ ହମାତ୍ର ପ୍ରବେଶ ସ୍ଥାନ ପର୍ଯ୍ୟନ୍ତ ଚିହ୍ନିତ କରିବ। ପୁଣି ସେଠାରୁ ସେହି ସୀମା ସଦାଦ ନିକଟରେ ଶେଷ ହେବ। ପୁଣି ସେହି ସୀମା ସିଫ୍ରଣ ପର୍ଯ୍ୟନ୍ତ ଯିବ ଓ ହତ୍ସର ଏନନ୍ରେ ତହିଁରେ ଶେଷ ହେବ, ଏହା ତୁମ୍ଭମାନଙ୍କର ଉତ୍ତର ସୀମା ହେବ। ଆଉ ତୁମ୍ଭେମାନେ ଆପଣାମାନଙ୍କ ପୂର୍ବ ସୀମା ହତ୍ସରର ଏନନ୍ଠାରୁ ସିଫାମ୍ ପର୍ଯ୍ୟନ୍ତ ଚିହ୍ନିତ କରିବ। ତେଣୁ ସେହି ସୀମା ସଫାମ୍ଠାରୁ ଏନନ୍ ପୂର୍ବ ଦିଗ ହୋଇ ରିବ୍ଲା ପର୍ଯ୍ୟନ୍ତ ତଳକୁ ଯିବ, ତହିଁ ଉତ୍ତାରେ ସେହି ସୀମା ଆହୁରି ତଳକୁ ଯାଇ କିନ୍ନୋତ୍ର ହ୍ରଦର ପୂର୍ବ ପାର୍ଶ୍ୱ ଦେଇଯିବ। ପୁଣି ସେ ସୀମା ଜର୍ଦ୍ଦନ ଦେଇଯିବ ଓ ଲବଣ ସମୁଦ୍ର ନିକଟରେ ତହିଁରେ ଶେଷ ହେବ। ଏହି ଚତୁର୍ଦ୍ଦଶ ସୀମା ଅନୁସାରେ ତୁମ୍ଭମାନଙ୍କର ଦେଶ ହେବ। ପୁନଶ୍ଚ ମୋସା ଇସ୍ରାଏଲ ସନ୍ତାନଗଣକୁ ଆଜ୍ଞା ଦେଇ କହିଲେ, ସଦାପ୍ରଭୁ ନଅ ବଂଶ ଓ ଅର୍ଦ୍ଧବଂଶକୁ ଯେଉଁ ଦେଶ ଦେବା ପାଇଁ ଆଜ୍ଞା ଦେଇଅଛନ୍ତି ଓ ତୁମେମାନେ ଯାହା ଗୁଲିମାଣ୍ଟ ଦ୍ୱାରା ଅଧିକାର କରିବ ସେହି ଦେଶ ଏହି, କାରଣ ରୁବେନ ସନ୍ତାନଗଣର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ଗାଦ ସନ୍ତାନଗଣର ବଂଶ ଆପଣା ଆପଣା ପିତୃଗୃହ ଅନୁସାରେ ଓ ମନସ୍ଥିର ଅର୍ଦ୍ଧବଂଶ ଆପଣା ଆପଣା ଅଧିକାର ପାଇଅଛନ୍ତି। ଏହି ଦୁଇ ବଂଶ ଅର୍ଦ୍ଧବଂଶ ଜିରିହ ନିକଟସ୍ଥ ଜର୍ଦ୍ଦନର ପୂର୍ବ ପାରିରେ ସୂର୍ଯ୍ୟୋଦୟ ଦିଗରେ ଆପଣା ଆପଣା ଅଧିକାର ପାଇଅଛନ୍ତି। ଅନନ୍ତର ସଦାପ୍ରଭୁ ମୋସାଙ୍କୁ କହିଲେ, ଯେଉଁମାନେ ଦେଶ ବିଭାଗ କରି ତୁମ୍ଭମାନଙ୍କୁ ଦେବେ ସେମାନଙ୍କର ନାମ ଏହି, ଇଲିଆସର ଯାଜକ ଓ ନୁନର ପୁତ୍ର ଜିହୋଶୁଅ। ପୁଣି ତୁମ୍ଭେମାନେ ଦେଶ ବିଭାଗ କରିବା ନିମନ୍ତେ ପ୍ରତ୍ୟେକ ବଂଶରୁ ଏକ ଏକ ଅଧିପତି ଗ୍ରହଣ କରିବ। ପୁଣି ସେହି ଲୋକମାନଙ୍କର ନାମ ଏହି, ଜିହୁଦା ବଂଶୀୟ ଜିଫୁନ୍ନିର ପୁତ୍ର କାଲେବ ଓ ସିମିଓନ୍ର ସନ୍ତାନମାନଙ୍କର ବଂଶୀୟ ଅମିହୁଦର ପୁତ୍ର ସମୁଏଲ, ବିନ୍ୟାମିନ୍ ବଂଶୀୟ କିସୋଲନ୍ର ପୁତ୍ର ଇଲିଦଦ୍, ଆଉ ଦାନ ସନ୍ତାନର ବଂଶୀୟ ଜଣେ ଅଧିପତି, ଜଗ୍ଲିର ପୁତ୍ର ବୁକ୍କି, ଜୋସେଫ ସନ୍ତାନଗଣ ମଧ୍ୟରୁ ମନସି ସନ୍ତାନଗଣର ବଂଶୀୟ ଜଣେ ଅଧିପତି, ଏଫଦ୍ର ପୁତ୍ର ହନିଏଲ, ପୁଣି ଇଫ୍ରେମ୍ ସନ୍ତାନର ବଂଶୀୟ ଜଣେ ଅଧିପତି ସିପ୍ତନର ପୁତ୍ର କମୁଏଲ୍, ଆଉ ସବଲୁନ୍ ସନ୍ତାନଗଣର ବଂଶୀୟ ଜଣେ ଅଧିପତି ପର୍ଣ୍ଣକର ପୁତ୍ର ଇଲିସାଫନ୍, ଓ ଇସାକର ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଅସନ୍ର ପୁତ୍ର ପଲ୍ଟିଏଲ୍, ଓ ଆସେର ସନ୍ତାନଗଣର ବଂଶୀୟ ଜଣେ ଅଧିପତି ସଲୋମିର ପୁତ୍ର ଅହିହୁଦ୍, ନପ୍ତାଲି ସନ୍ତାନଗଣର ବଂଶୀୟ ଜଣେ ଅଧିପତି ଅମିହୁଦ୍ର ପୁତ୍ର ପଦହେଲ୍, କିଣାନ ଦେଶରେ ଇସ୍ରାଏଲ ସନ୍ତାନଗଣ ନିମନ୍ତେ ଅଧିକାର ବିଭାଗ କରିଦେବାକୁ ସଦାପ୍ରଭୁ ଏହି ସମସ୍ତ ଲୋକଙ୍କୁ ଆଜ୍ଞା ଦେଲେ। ଗଣନା ପୁସ୍ତକ 35 ପର୍ବ। ଅନନ୍ତର ସଦାପ୍ରଭୁ ମୋୟା ପଦାରେ ଜିରିଓ ନିକଟସ୍ଥ ଯର୍ଦ୍ଦନ ନଦୀ ସୀମା ପରେ ମୋଶାଙ୍କୁ କହିଲେ, ତୁମ୍ଭେ ଇସ୍ରାଏଲ ସନ୍ତାନଗଣକୁ ଏହି ଆଜ୍ଞା ଦିଅ, ସେମାନେ ଆପଣା ଆପଣା ଅଧିକୃତ ବାଣ୍ଟରୁ କେତେକ ବସତି ନଗର ଲେବୀୟମାନଙ୍କୁ ଦିଅନ୍ତୁ, ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ସେହି ନଗରମାନର ତଳିଭୂମି ନିମନ୍ତେ ସେସବୁର ଚତୁର୍ଦ୍ଦିଗସ୍ତ ଭୂମି ଦେବ। ତହିଁରେ ସେସବୁ ନଗରରେ ସେମାନଙ୍କ ନିବାସ ହେବ, ପୁଣି ତହିଁର ତଳିଭୂମି ସବୁ ସେମାନଙ୍କ ପଶୁ ଓ ସମ୍ପତ୍ତି ଓ ଜୀବମାନଙ୍କ ନିମନ୍ତେ ହେବ। ଆଉ ତୁମ୍ଭେମାନେ ଲେବୀୟମାନଙ୍କୁ ଯେ ଯେ ନଗର ଦେବ, ସେସବୁର ତଳିଭୂମି ନଗର ପ୍ରାଚୀରଠାରୁ ବାହାରେ ଚତୁର୍ଦ୍ଦିଗରେ 100 ହସ୍ତ ହେବ, ପୁଣି ତୁମେମାନେ ନଗରର ବାହାରେ ତହିଁର ପୂର୍ବ ସୀମା 200 ହସ୍ତ ଓ ଦକ୍ଷିଣ ସୀମା 200 ହସ୍ତ ଓ ପଶ୍ଚିମ ସୀମା 200 ହସ୍ତ ଓ ଉତ୍ତର ସୀମା 200 ହସ୍ତ ପରିମିତ କରିବ। ନଗର ତହିଁ ମଧ୍ୟ ସ୍ଥଳରେ ରହିବ, ଏହା ସେମାନଙ୍କ ନଗରର ତଳିଭୂମି ହେବ। ଆଉ ତୁମେମାନେ ଲେବୀୟମାନଙ୍କୁ ଯେ ଯେ ନଗର ଦେବ, ତହିଁରୁ 6 ଆଶ୍ରୟ ନଗର ହେବ। ନର ହତ୍ୟାକାରୀ ସେଠାରୁ ପଳାଇବା ନିମନ୍ତେ ତୁମେମାନେ ତାହା ଦେବ, ଆଉ ତାହା ଛଡ଼ା ଆହୁରି 42 ନଗର ଦେବ। ସର୍ବସୁଦ୍ଧା ତୁମେମାନେ ଲେବୀୟମାନଙ୍କୁ 48 ନଗର ଦେବ, ତୁମେ ସେମାନଙ୍କୁ ନଗର ସଙ୍ଗେ ତହିଁର ତଳିଭୂମି ଦେବ। ପୁଣି ଇସ୍ରାଏଲ ସନ୍ତାନଗଣର ଅଧିକାରରୁ ସେହିସବୁ ନଗର ଦେବା ନିମନ୍ତେ ତୁମେମାନେ ଅଧିକ ଲୋକମାନଙ୍କଠାରୁ ଅଧିକ ନେବ ଓ ଅଳ୍ପ ଲୋକଙ୍କଠାରୁ ଅଳ୍ପ ନେବ। ପ୍ରତ୍ୟେକ ବଂଶ ଆପଣାର ଅଧିକୃତ ଅଧିକାର ଅନୁସାରେ ଆପଣା ନଗରମାନଙ୍କୁ ଲେବୀୟମାନଙ୍କୁ ଦେବେ। ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, ଇସ୍ରାଏଲ ସନ୍ତାନଗଣକୁ କୁହ, ତୁମେମାନେ ଜର୍ଦ୍ଦନ ପାର ହୋଇ କିଣାନ ଦେଶରେ ଉପସ୍ଥିତ ହେଲେ ଆପଣାମାନଙ୍କର ଆଶ୍ରୟ ନଗର ହେବା ନିମନ୍ତେ କେତେଗୁଡ଼ିଏ ନଗର ନିରୂପଣ କରିବ। ତହିଁରେ ଯେଉଁଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ଏପରି ନରହତ୍ୟାକାରୀ ସେଠାକୁ ପଳାଇ ଯାଇପାରିବ। ପୁଣି ନରହତ୍ୟାକାରୀ ବିଚାରାର୍ଥେ ମଣ୍ଡଳୀ ସମ୍ମୁଖରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଯେପରି ନ ମରେ, ଏଥିପାଇଁ ସେ ନଗରମାନ ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟସ୍ଥାନ ହେବ। ଏହି ରୂପେ ତୁମ୍ଭେମାନେ ଯେ ଯେ ନଗର ଦେବ, ତାହା ତୁମ୍ଭମାନଙ୍କ ନିମନ୍ତେ 6 ଆଶ୍ରୟ ନଗର ହେବ। ତୁମେମାନେ ଜର୍ଦ୍ଦନର ପୂର୍ବ ପାରିରେ 3 ନଗର ଦେବ ଓ କିଣାଣ ଦେଶ ମଧ୍ୟରେ 3 ନଗର ଦେବ, ତାହା ସବୁ ଆଶ୍ରୟ ନଗର ହେବ। ଇସ୍ରାଏଲ ସନ୍ତାନମାନଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବିଦେଶୀ ଓ ପ୍ରବାସୀ ନିମନ୍ତେ ସେହି 6 ନଗର ଆଶ୍ରୟସ୍ଥାନ ହେବ। ତହିଁରେ ଯେ ପ୍ରତ୍ୟେକ ଜନ ଭ୍ରାନ୍ତିରେ କୌଣସି ମନୁଷ୍ୟକୁ ବଧ କରେ, ସେ ସେହି ସ୍ଥାନକୁ ପଳାଇ ଯାଇପାରେ। ମାତ୍ର ଯେବେ କେହି ଲୌହ ଅସ୍ତ୍ର ଦ୍ୱାରା କାହାରିକୁ ଏପରି ଆଘାତ କରେ ଯେ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ, ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। ଆଉ ଯାହାଦ୍ୱାରା ମନୁଷ୍ୟ ମରିଯାଇପାରେ, ଏପରି ପଥର ହସ୍ତରେ ନେଇ ଯେବେ ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ, ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। ଅବା ଯାହାଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି କାଷ୍ଠ ଅସ୍ତ୍ର ହସ୍ତରେ ନେଇ ଯେବେ ସେ କାହାକୁ ଆଘାତ କରେ ଓ ତହିଁରେ ସେ ମରେ, ତେବେ ସେ ନରହତ୍ୟାକାରୀ, ସେହି ନରହତ୍ୟାକାରୀର ଅବଶ୍ୟ ପ୍ରାଣଦଣ୍ଡ ହେବ। ରକ୍ତର ପ୍ରତିହନ୍ତା ନିଜେ ସେହି ନରହତ୍ୟାକାରୀକି ବଧ କରିବ, ସେ ତାହାର ଦେଖା ପାଇଲେ ତାହାକୁ ବଧ କରିବ। ଆଉ ଯେବେ ହିଂସା କରି କେହି କାହାକୁ ଧକ୍କା ମାରେ ଅବା ଛକି ବସେ, ତା ଉପରେ କିଛି ପକାଏ ଓ ତହିଁରେ ସେ ମରେ, କିଏ ବା ଶତ୍ରୁତା କରି ଯେବେ ସେ କାହାକୁ ଆପଣା ହସ୍ତରେ ଆଘାତ କରେ ଓ ତହିଁରେ ସେ ମରେ, ତେବେ ଯେ ତାହାକୁ ଆଘାତ କଲା ତାହାର ଅବଶ୍ୟ ପ୍ରାଣଦଣ୍ଡ ହେବ। ସେ ନରହତ୍ୟାକାରୀ ରକ୍ତର ପ୍ରତିହନ୍ତା ସେହି ନରହତ୍ୟାକାରୀର ଦେଖା ପାଇଲେ ତାହାକୁ ବଧ କରିବ। ମାତ୍ର ଯେବେ କେହି ଶତ୍ରୁତା ବିନା ହଠାତ୍ କାହାକୁ ଆଘାତ କରେ ଅବା ଛକି ନ ବସି କାହା ଉପରେ କୌଣସି ଅସ୍ତ୍ର ପକାଏ, କିଏ ବା ଯାହାଦ୍ୱାରା ମନୁଷ୍ୟ ମରିପାରେ, ଏପରି କୌଣସି ପଥର କାହାରି ଉପରେ ନ ଦେଖି ପକାଏ ଓ ତହିଁରେ ସେ ମରେ, ଅଥଚ ସେ ତାହାର ଶତ୍ରୁ କି ଅନିଷ୍ଟ ଚେଷ୍ଟାକାରୀ ହୋଇନଥାଏ, ତେବେ ମଣ୍ଡଳୀ ସେହି ବଧକାରୀର ଓ ରକ୍ତର ପ୍ରତିହନ୍ତାର ବିଷୟ ଏହି ଶାସନ ଅନୁସାରେ ବିଚାର କରିବେ। ଆଉ ମଣ୍ଡଳୀ ରକ୍ତର ପ୍ରତିହନ୍ତାର ହସ୍ତରୁ ସେହି ନରହତ୍ୟାକାରୀକୁ ଉଦ୍ଧାର କରିବେ। ପୁଣି ସେ ଯେଉଁ ସ୍ଥାନକୁ ପଳାଇ ଯାଇଥିଲା ସେହି ଆଶ୍ରୟ ନଗରୀରେ ମଣ୍ଡଳୀ ପୁନର୍ବାର ତାହାକୁ ପହଞ୍ଚାଇଦେବେ ଓ ଯେପର୍ଯ୍ୟନ୍ତ ପବିତ୍ର ତୈଳରେ ଅଭିଷିକ୍ତ ମହାଯାଜକର ମୃତ୍ୟୁ ନ ହୁଏ ସେ ପର୍ଯ୍ୟନ୍ତ ସେ ସେହି ସ୍ଥାନରେ ବାସ କରିବ। ମାତ୍ର ସେହି ନରହତ୍ୟାକାରୀ ଯେଉଁ ଆଶ୍ରୟ ନଗରକୁ ପଳାଇ ଯାଇଅଛି, ଯେବେ କୌଣସି ସମୟରେ ସେ ତହିଁର ସୀମାର ବାହାରକୁ ଯାଏ ଓ ରକ୍ତର ପ୍ରତିହନ୍ତା ଆଶ୍ରୟ ନଗର ସୀମାର ବାହାରେ ତାହାକୁ ପାଏ ଓ ତହିଁର ପ୍ରତିହନ୍ତା ତାହାକୁ ବଧ କରେ, ତେବେ ସେ ରକ୍ତପାତର ଅପରାଧୀ ହେବ ନାହିଁ। କାରଣ ମହାଯାଜକର ମୃତ୍ୟୁ ପର୍ଯ୍ୟନ୍ତ ଆପଣା ଆଶ୍ରୟ ନଗରରେ ତାହାର ଥିବା ଉଚିତ। ମାତ୍ର ମହାଯାଜକର ମୃତ୍ୟୁ ହେଲା ଉତାରେ ସେହି ନରହତ୍ୟାକାରୀ ଆପଣା ଅଧିକାର ଭୂମିକୁ ଫେରିଯାଇପାରିବ, ଆଉ ତୁମ୍ଭମାନଙ୍କର ପୁରୁଷାନୁକ୍ରମେ ସକଳ ନିବାସ ସ୍ଥାନରେ ଏହିସବୁ ତୁମ୍ଭମାନଙ୍କର ବିଚାରର ବିଧି ହେବ। ଯେଉଁ ବ୍ୟକ୍ତି କୌଣସି ଲୋକକୁ ବଧ କରେ, ସେହି ନରହତ୍ୟାକାରୀ ସାକ୍ଷୀମାନଙ୍କର ସାକ୍ଷ୍ୟ ଦ୍ୱାରା ହତ ହେବ। ମାତ୍ର ଏକ ସାକ୍ଷୀର ସାକ୍ଷ୍ୟ କୌଣସି ଲୋକର ପ୍ରତିକୂଳରେ ପ୍ରାଣଦଣ୍ଡ ନିମନ୍ତେ ଗ୍ରାହ୍ୟ ହେବ ନାହିଁ। ଆହୁରି ପ୍ରାଣଦଣ୍ଡ ଯୋଗ୍ୟ ନରହତ୍ୟାକାରୀର ପ୍ରାଣ କୌଣସି ପ୍ରକାରେ ପ୍ରାୟଶ୍ଚିତ ଗ୍ରହଣ କରିବ ନାହିଁ, ମାତ୍ର ସେ ଅବଶ୍ୟ ହତ ହେବ। ପୁଣି କେହି ଯେପରି ଆପଣା ଆଶ୍ରୟ ନଗରକୁ ପଳାଇ ପୁନର୍ବାର ଆପଣା ଦେଶକୁ ଆସି ବାସ କରେ, ଏଥିପାଇଁ ତୁମ୍ଭେମାନେ ଯାଜକର ମରଣ ପର୍ଯ୍ୟନ୍ତ ତାହା ନିମନ୍ତେ କୌଣସି ପ୍ରାୟଶ୍ଚିତ ଗ୍ରହଣ କରିବ ନାହିଁ। ଏହି ରୂପେ ତୁମ୍ଭେମାନେ ଆପଣମାନଙ୍କର ନିବାସ ଦେଶ ଅପବିତ୍ର କରିବ ନାହିଁ, କାରଣ ରକ୍ତ ହିଁ ଦେଶକୁ ଅପବିତ୍ର କରେ। ଆଉ ଦେଶରେ ଯେଉଁ ରକ୍ତପାତ ହୁଏ, ରକ୍ତପାତିର ରକ୍ତ ବିନା ତହିଁ ନିମନ୍ତେ କୌଣସି ପ୍ରାୟଶ୍ଚିତ କରାଯାଇ ନପାରେ। ଏଣୁ ତୁମ୍ଭମାନଙ୍କର ଯେଉଁ ନିବାସ ଦେଶରେ ଆମେ ବାସ କରୁଅଛୁ, ତୁମ୍ଭେ ତାହା ଅଶୁଚି କରିବ ନାହିଁ, କାରଣ ଆମ୍ଭେ ସଦାପ୍ରଭୁ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ବାସ କରୁଅଛୁ। ଗଣନା ପୁସ୍ତକ 36 ପର୍ବ। ଅନନ୍ତର ଯୋସେଫ ସନ୍ତାନଗଣର ବଂଶୀୟ ଲୋକମାନଙ୍କ ମଧ୍ୟରୁ ମନସ୍ଥିର ପୌତ୍ର ମାଖିରର ପୁତ୍ର ଗିଲିୟଦ ବଂଶୀୟ ପିତୃଗୃହର ପ୍ରଧାନମାନେ ନିକଟକୁ ଆସିଲେ। ପୁଣି ମୋଷାଙ୍କର ସମ୍ମୁଖରେ ଓ ଇସ୍ରାଏଲ ସନ୍ତାନମାନଙ୍କର ପିତୃଗୃହର ପ୍ରଧାନ ସ୍ୱରୂପ ଅଧିପତିବର୍ଗଙ୍କ ସମ୍ମୁଖରେ ପ୍ରସ୍ତାବ କଲେ। ଆଉ ସେମାନେ କହିଲେ, ସଦାପ୍ରଭୁ ଗୁଲିବାଣ୍ଟ ଦ୍ୱାରା ଇସ୍ରାଏଲ ସନ୍ତାନଗଣକୁ ଦେଶ ଅଧିକାର ଦେବା ପାଇଁ ଆମ୍ଭମାନଙ୍କ ପ୍ରଭୁଙ୍କୁ ଆଜ୍ଞା ଦେଲେ, ଆଉ ଆମ୍ଭ ପ୍ରଭୁ ଆମ୍ଭମାନଙ୍କ ଭ୍ରାତା ସଲ୍ଫାଦରର ଅଧିକାର ତାର କନ୍ୟାମାନଙ୍କୁ ଦେବା ପାଇଁ ସଦାପ୍ରଭୁଙ୍କଠାରୁ ଆଜ୍ଞା ପାଇଥିଲେ। ମାତ୍ର ଇସ୍ରାଏଲ ସନ୍ତାନଗଣର ବଂଶ ସମୂହର ସନ୍ତାନମାନଙ୍କ ମଧ୍ୟରୁ କାହାରି ସଙ୍ଗେ ଯେବେ ସେମାନଙ୍କର ବିବାହ ହୁଏ, ତେବେ ଆମ୍ଭମାନଙ୍କର ପୈତୃକ ଅଧିକାରରୁ ସେମାନଙ୍କ ଅଧିକାର କଟାଯିବ। ପୁଣି ସେମାନେ ଯେଉଁ ବଂଶରେ ଗୃହୀତ ହେବେ, ସେହି ବଂଶର ଅଧିକାରରେ ତାହା ଯୁକ୍ତ ହେବ। ଏହି ରୂପେ ତାହା ଆମ୍ଭମାନଙ୍କ ଅଧିକାରର ଅଂଶରୁ କଟାଯିବ। ଆଉ ଯେତେବେଳେ ଇସ୍ରାଏଲ ସନ୍ତାନଗଣର ଜୋବେଲ ଉପସ୍ଥିତ ହେବ, ସେତେବେଳେ ସେମାନେ ଯେଉଁମାନଙ୍କ ମଧ୍ୟରେ ଗୃହୀତା, ସେହି ବଂଶର ଅଧିକାରରେ ସେମାନଙ୍କର ଅଧିକାର ଯୁକ୍ତ ହେବ। ଏହି ରୂପେ ଆମ୍ଭମାନଙ୍କର ପୈତୃକ ବଂଶରୁ ସେମାନଙ୍କ ଅଧିକାର କଟାଯିବ। ତହିଁରେ ମୂଷା ସଦାପ୍ରଭୁଙ୍କ ବାକ୍ୟାନୁସାରେ ଆଜ୍ଞା ଦେଇ କହିଲେ, ଯୋସେଫ ସନ୍ତାନଗଣର ବଂଶ ଯଥାର୍ଥ କହୁଅଛନ୍ତି, ସଦାପ୍ରଭୁ ସଲ୍ଫାଦର କନ୍ୟାମାନଙ୍କ ବିଷୟରେ ଏହି ଆଜ୍ଞା ଦେଉଅଛନ୍ତି, ସେମାନେ ଯେଉଁମାନଙ୍କୁ ଅତି ଭଲ ବିଚାର କରନ୍ତି ସେମାନଙ୍କୁ ବିବାହ ହେଉନ୍ତୁ, କିନ୍ତୁ କେବଳ ସେମାନେ ଆପଣା ପିତୃବଂଶୀୟ କୌଣସି ବଂଶ ମଧ୍ୟରେ ବିବାହ କରିବେ। ତାହା କଲେ ଇସ୍ରାଏଲ ସନ୍ତାନଗଣର ଅଧିକାର ଏକ ବଂଶରୁ ଅନ୍ୟ ବଂଶକୁ ଯିବ ନାହିଁ। ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକ ଆପଣା ଆପଣା ପୈତୃକ ବଂଶର ଅଧିକାର ମଧ୍ୟରେ ରହିବେ। ପୁଣି ଇସ୍ରାଏଲ ସନ୍ତାନଗଣ ପ୍ରତ୍ୟେକ ଯେପରି ଆପଣା ଆପଣା ପୈତୃକ ଅଧିକାର ଭୋଗ କରିବେ, ଏଥିପାଇଁ ଇସ୍ରାଏଲ ସନ୍ତାନଗଣର କୌଣସି ବଂଶ ମଧ୍ୟରେ ଯେଉଁ କନ୍ୟାର ଅଧିକାର ଥାଏ, ସେ ଆପଣା ପିତୃବଂଶୀୟ ପରିବାର ମଧ୍ୟରେ ଜଣଙ୍କର ଭାର୍ଯ୍ୟା ହେବ। ତହିଁରେ ଏକ ବଂଶରୁ ଅନ୍ୟ ବଂଶକୁ ଅଧିକାର ଯିବ ନାହିଁ, ମାତ୍ର ଇସ୍ରାଏଲ ସନ୍ତାନଗଣର ବଂଶ ସମୂହ ପ୍ରତ୍ୟେକ ଆପଣା ଆପଣା ପୈତୃକ ଅଧିକାର ମଧ୍ୟରେ ରହିବେ। ସଦାପ୍ରଭୁ ମୋଷାଙ୍କୁ ଯେପରି ଆଜ୍ଞା ଦେଲେ, ତଦନୁସାରେ ସଲ୍ଫାଦର କନ୍ୟାମାନେ କର୍ମ କଲେ, ଅର୍ଥାତ୍ ମହଲା ଓ ତିର୍ସା ଓ ହଗଲା ଓ ମିଲ୍କା ଓ ନୋୟା ଓ ସଲ୍ଫାଦର ଏହି କନ୍ୟାଗଣ ଆପଣା ପୈତୃତ୍ୱ ପୁତ୍ରମାନଙ୍କ ସହିତ ବିବାହ କଲେ। ଯୋସେଫଙ୍କର ପୁତ୍ର ମନସୀ ସନ୍ତାନଗଣର ବଂଶ ମଧ୍ୟରେ ସେମାନଙ୍କର ବିବାହ ହେଲା। ତହିଁରେ ସେମାନଙ୍କର ଅଧିକାର ସେମାନଙ୍କର ପିତୃବଂଶୀୟ ବଂଶ ମଧ୍ୟରେ ରହିଲା। ସଦାପ୍ରଭୁ ଜିରିହୋ ନିକଟସ୍ଥ ଜର୍ଦ୍ଦନ ସମୀପରେ ମୟାପଦାରେ ମୋଷାଙ୍କ ଦ୍ୱାରା ଇସ୍ରାଏଲ ସନ୍ତାନଗଣ ପ୍ରତି ଏହି ସମସ୍ତ ଆଜ୍ଞା ଓ ଶାସନ ଆଦେଶ କରିଥିଲେ।